তৎপরে ভাতৃগণ সম্ভবত এখানে একাধিক সংখ্যক টেপ রেকর্ডার গুলি মু দেখে পুনি সেমানে এহাকু উঠাই নেবে অবশ্য সেপরি করিবে যে কোনসি সময়রে আপন মানে জানিবাকু ইচ্ছা করিবে যে পবিত্র আত্মা আপন মানকু কোন কইছিলে দেখন্তু ভাতৃগণ এখানে অসন্তি যে মানে কি এই টেপ রেকর্ডার গুলি অধিকার করেছিলেন পুনি সেমানে সেগুলি পশুপাখু বুলাই পুনর্বার চলাই পারন্তি আপন মানে নিজের মামলাকু বাস্তবরে হাসল করে পারন্তি পুনি ধ্যান দেশ শুনন্তু আর দেখন্তু এহা প্রকৃতরে যেপরি ভাবে কোহা যাইছিলা ঠিক অবিকল রূপে তা যদি ঘটি ন থাকে আপন মানে বুঝন্তু আপন মানে এহা যেতবেলে প্রভু সদা প্রভু এ প্রকার কইতিলে তাহাকু প্রকাশ করি কইবার শুনন্তি এক নিশ্চিত প্রকার বিষয়কু কিংবা এহা ঠিক এক প্রকার পন্থা অটে সে প্রকার ভালো মন্তব্যকু কইবার শুনন্তি কিংবা এহাকু অক্লেশরে পরীক্ষা করে দেখি নিয়ন্তু তাহা সত্য কথা অটে কিংবা নুহে সেপরি নির্ণয়াত্মক মন্তব্যকু শুনন্তি তেবে দেখি নিয়ন্তু বুঝন্তি তো এহা তো সবুলে সেই প্রকার ধরনের পন্থা অটে তৎপরে ছোটখাটো ধরনের এক পৃষ্ঠভূমি কেবল পুনি আজির রাত্রিকালে মু কেবল আনন্দিত অটে কারণ আমার মধ্যে কেবল অল্প সংখ্যক ব্যক্তি এটা রয়েছেন্তি আমাদের গৃহস্থিত কেতেক দল অটু আমাদের সে প্রকার নহু কি আমার মধ্যে কেহি জনে হলে সুদ্ধা অপরিচিত গণ নুহন্তি আমি মানে কদাপি নহু মু মোর ক্যান্টুকি অঞ্চল স্থিত ব্যাকরণকু কেবল ব্যবহার করি পারে পুনি এতবেলে ঠিক ঘরে ছিলা ভলি অনুভব করে কারণ আমমানে অটু আমমানে অক্রেসরে অটু পুনি মু এতবেলে ক্যান্টুকি কু অকারণরে দূরেই দিয়ে নাহি যদি এঠারু ক্যান্টুকি রু কেহি জনে উপস্থিত অথন্তি তবে এহা তাঙ্ক পাই মন্তব্য অটে এখানে ক্যান্টুকি রু আসিথিবা কেজন ব্যক্তি অছন্তি কি নিজের হাত উপরক উঠান্তু কুহন্তু মতে ঠিক ঘরে থিবা পরি অনুভব করা উচিত মতে সেপরি করিবাটা উচিত নুহে কি তাহা সম্ভবত উত্তম ধর বিষয় ছিলা মোহর মা গোটিয়ে আবাসিক হোম র দেখারেখা করুছিলে মোহর মা গোটিয়ে আবাসিক হোম র দেখারেখা করুছিলে পুনি জানি শুনিবা নিমন্তে মু একা সেটাকে যাইছিলি সেখানে দলে লোক আবাসিক রূপে রহুছিলে পুনি বিরাট লম্বা টেবুল এক সেট সেটা পড়েছিলাম আর মু পচারছিলি এখানে কেতে জন ব্যক্তি ক্যান্টুকি অঞ্চল অছন্তি ঠিয়া হই পড়ন্তু প্রত্যেক আবাসিক ব্যক্তিগণ ঠিয়া হই পড়িলে পুনি মু আরাধনালয়কু সেদিন রাত্রিবেলা গলি মোর মন্ডলীকু গলি আর মু পচারি কহিলি এখানে কেতে জন ব্যক্তি ক্যান্টুকি অছন্তি সমস্তে ঠিয়া হই পড়িলে সুতরাং মু কহি পারিবি ভালো কথা তা খুব উত্তম বিষয় অটে খুব ভালো কথা তা উত্তম ধর বিষয় অটে খ্রিস্টীয় সুসমাচার প্রচার গণ মিশনারী গণ এক উত্তম ধরণ কার্য করেছেন্তি তেণু আমমানে এহা পাই ধন্যবাদ দিওটু পুনি রোমিও পুস্তকর 11 অধ্যায়ের 28 পদ অটে ধর্মশাস্ত্র পাঠ করা অংশকু খুব ধ্যান সহিত শুনন্তু সুসমাচার বিষয়ে বিচার কলে সেমানে তোমমানক সকাশে বিরোধর পাত্র কিন্তু নির্বাচন বিষয়ে বিচার কলে পিতৃপুরুষঙ্ক সকাশে প্রিয় পাত্র কারণ বরদান গুড়িক পুরী পরমেশ্বরঙ্ক আহ্বান সকল বিনা অনুতাপরে মিলে আসন্তু আমানে প্রার্থনা করিবা হে প্রভু এই অংশকু ভক্তিভাবের সহিত আমমানে যেতেবেলে অগ্রসর করি সামনা করু আজির রাত্রিকাল আপন এতবেলে আমার সাহায্য করন্তু আমমানক সর্বান্তকরণ সহিত পুরি বিশ্বস্তর সহিত কেবল আপনক মহিমার উদ্দেশ্যে আমার এই সব বিষয়কু কহু অছু আউ হে প্রভু মতে সাহায্য করন্তু তৎপরে মোর বিচার বুদ্ধি মধ্যে ঠিক সেইপরি উচিত প্রকার বিষয়কু দিয়ন্তু যাহাকু মু কহিবা উচিত বিষয় হব পুরি কেতে পরিমাণ কথা কহিবাকু হব তাহাকু প্রদান করন্তু এহা আপনক নির্ধারিত সময় যেতে উপস্থিত হুয়ে মতে তৎক্ষণাৎ অটকাই দিয়ন্তু মু নিবেদন করে কি এই সভাস্থলে উপস্থিত থিবা প্রতিদিন পীড়িত পুনি আবশ্যক মধ্যে রহিছিবা লোকমানক উপকার নিমন্তে প্রত্যেক হৃদয় এহাকে পরি গ্রহণ করিবে কারণ যীশু খ্রিস্ট নামে মু এহাকে নিবেদন করে আমেন আও যেতেবেলে এক ছোট কাট দল অটু মু এই বিষয়বস্তুকু পদার্পণ করা চাহে পুনি মু চেষ্টা করিবি যেপরি কি আপন মানে অধিক সময় ধরি অটকি ন রহন্তি মোর ঘণ্টাটিকু মু এখানে খোলি রখে পুনি এক উপযুক্ত সময়রে আপন মানক চালি যাওয়া নিমন্তে বিদায় দেওয়াকু মু যথাসম্ভব চেষ্টা করিবি যেপরি কি আসন্তা কালির রাত্রিবেলা আপন মানে এঠাকু পুনর্বার ফেরি পারন্তি ଏତେବେଳେ ପ୍ରାର୍ଥନାରତ ଅବସ୍ଥାରେ ରହନ୍ତୁ। ବାଳକ ଜଣକ ଯେ କାର୍ଡ ଗୁଡ଼ିକୁ ବାଣ୍ଟି ଦେଇ ସାରିଛି ଏପରି ମୁଁ ବିଚାର କରେ ନାହିଁ। ସେପରି ଭାବରେ ସେ ଯେ କରିବ କି ନାହିଁ ତାହା ମୁଁ ଆଦୌ କହିନଥିଲି। ପୁଣି ସେମାନେ ଯଦି ବାଣ୍ଟି ନଥିଲେ କିମ୍ବା ସେମାନେ ସେପରି କରିଥିଲେ ଅବା ନୁହେଁ, ଏହା କିଛି ଅର୍ଥକୁ ରଖେ ନାହିଁ। ଯେପରି ଭାବେ ହେଉ ନା କାହିଁକି ଆମମାନେ ଏଠାରେ କାର୍ଡ ଗୁଡ଼ିକୁ ହାସଲ କରି ରହିଅଛୁ। ଯଦି କେତେକଙ୍କୁ ଆମେ ଡାକିବାକୁ ଚାହୁଁ ସେଥିପାଇଁ ରଖିଅଛୁ। ସୁତ ଯଦି ନୁହେଁ ତେବେ ପବିତ୍ର ଆତ୍ମା ଯେ କ'ଣ ନିର୍ଦ୍ଦେଶ ଦେଇ କହନ୍ତି ତାହାକୁ ଆମେ ଧ୍ୟାନ ଦେବୁ। ବର୍ତ୍ତମାନ ଆପଣମାନେ ଧ୍ୟାନ ସହିତ ଯଦି ଶୁଣିବେ ପୁଣି ଏହା ହୋଇପାରେ ତାହାକୁ ଆଣନ୍ତୁ। ମୁଁ ଏଠାରେ ଆମମାନଙ୍କ ମଧ୍ୟରୁ କେବଳ ମୁସଲିମ ଲୋକ ରହିଛନ୍ତି। ଏହାକୁ କହିବା ପାଇଁ ଏହା ହିଁ ଉପଯୁକ୍ତ ସମୟ ଅଟେ, ଯେହେତୁ ଏହା କେତେକ ବ୍ୟକ୍ତିଗତ ବିଷୟ ଉପରେ ମୋର ନିଜସ୍ୱ ବ୍ୟକ୍ତିଗତ ଜୀବନ ପାଇଁ ସମ୍ପର୍କ ରଖିଅଛି। ତେଣୁ ଏହି ଧର୍ମଶାସ୍ତ୍ର ଅଂଶକୁ ଆଜି ରାତିରେ ପାଠ କରିବାର କାରଣଟି ତାହା ହିଁ ଅଟେ, ଯେପରିକି ଆପଣମାନେ ଦେଖିପାରନ୍ତି ଯେ ସକଳ ବରଦାନ ପୁଣି ଆହ୍ୱାନ ଗୁଡ଼ିକ ଏପରି କିଛି ବିଶେଷଣ ବିଷୟ ନୁହନ୍ତି ଯାହାକୁ ଯେ କେହି ବ୍ୟକ୍ତି ବିଶିଷ୍ଟତା ପ୍ରଦାନ କରିପାରନ୍ତି କିମ୍ବା ସେଥିପାଇଁ ଗର୍ବିତ ହୋଇପାରନ୍ତି। ପାଉଲ ଏହି ଅଧ୍ୟାୟରେ ଆଲୋଚନା କରୁଛନ୍ତି, କହିଥିଲେ ସୁସମାଚାର ଆଲୋକର ଦୃଷ୍ଟିକୋଣରୁ ଜିହୁଦୀଗଣ ଅନ୍ଧ ଥିଲେ ପୁଣି ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ଦୂରେଇ ରହିଥିଲେ। ମାତ୍ର ଏହି ପଦଟିର ଠିକ୍ ପୂର୍ବ ପଦରେ କହିଥିଲେ ସମସ୍ତ ଇସ୍ରାଏଲ କୁଳ ଉଦ୍ଧାର ପାଇବେ। ନିର୍ବାଚନର ଅନୁସାରେ ସମସ୍ତ ଇସ୍ରାଏଲ କୁଳ ଉଦ୍ଧାର ପାଇବେ। ପିତା ପରମେଶ୍ୱର ସେମାନଙ୍କୁ ସ୍ନେହ କରିଛନ୍ତି ପୁଣି ସେମାନଙ୍କୁ ଅନ୍ଧ କରିଦେଇଛନ୍ତି ଯେପରିକି ଆମେମାନେ ବିଜାତୀୟ ତଦ୍ୱାରା ସ୍ଥାନ ପାଇପାରୁ। ବର୍ତ୍ତମାନ ଅନୁତାପର ସମ୍ବନ୍ଧରେ ଅର୍ଥାତ୍ ଅବ୍ରାହମଙ୍କ ଦ୍ୱାରା ତାଙ୍କର ବଂଶ ସମସ୍ତ ଜଗତକୁ ତାଙ୍କର ବାକ୍ୟାନୁସାରେ ଆଶୀର୍ବାଦ କରିପାରିଥାନ୍ତେ। ପରମେଶ୍ୱରଙ୍କ ସର୍ବଭୌମତ୍ୱକୁ ବୁଝନ୍ତୁ କିପରି ଅଟେ ଦେଖନ୍ତି ତ ତାଙ୍କର ବଚନଟିକୁ ଠିକ ସେହିପରି ଭାବେ ରହିବାକୁ ହିଁ ଅଛି। ସେ କୌଣସି ପ୍ରକାରେ ଅନ୍ୟ କିଛି ହୋଇପାରନ୍ତି ନାହିଁ। ପୁଣି ଆମମାନେ ଯେତେବେଳେ ସେପରି ଅଟୁ ତଦ୍ୱାରା ଅଟୁ ପରମେଶ୍ୱର ଆମମାନଙ୍କୁ ନିର୍ବାଚନ କଲେ। ସେ ଜିହୁଦୀଗଣଙ୍କୁ ନିର୍ବାଚନ କରିଥିଲେ ଆଉ ସେ ସେପରି ଅଟନ୍ତି। ଏହିସବୁ ବିଷୟ ପରମେଶ୍ୱରଙ୍କ ପୂର୍ବ ଜ୍ଞାନର ମଧ୍ୟ ରହିଅଛି। ସେମାନେ ଯେ କ'ଣ ହେବେ ସେ କଥାକୁ ସେମାନଙ୍କ ବିଷୟରେ ସେ ଯେତେବେଳେ କହିଥିଲେ ସେ ପୂର୍ବରୁ ଏହାକୁ ଜାଣିଥିଲେ। ପୁଣି ପରମେଶ୍ୱର ପରମେଶ୍ୱର ବୋଲି ବିବେଚିତ ହେବା ଦୃଷ୍ଟିରୁ ଆରମ୍ଭ ସମୟରୁ ତାଙ୍କୁ ଶେଷ ବିଷୟକୁ ନିହାତି ପକ୍ଷେ ଜାଣିବାକୁ ହିଁ ଥିଲା, ଅନ୍ୟଥା ସେ ଅସୀମ ପରମେଶ୍ୱର ଆଦୌ ନଥିଲେ। କେହି ଜଣେ ହେଲେ ଯେ ବିନଷ୍ଟ ନ ହେଉ ଏହାକୁ ପରମେଶ୍ୱର ଇଚ୍ଛା କରନ୍ତି, ନିଶ୍ଚିତ ରୂପେ ନୁହେଁ। କେହି ଜଣେ ବ୍ୟକ୍ତି ଯେ ନାଶ ହେଉ ଏହାକୁ ସେ କଦାପି ଚାହାନ୍ତି ନାହିଁ। ତଥାପି ଦିନଗୁଡ଼ିକର ସୃଷ୍ଟି ହେବାର ଆରମ୍ଭ ସମୟରୁ ଜଗତର ଆରମ୍ଭ କାଳରୁ ପରମେଶ୍ୱର ଯଥାବିଧି ଜାଣିଥିଲେ ଯେ ପ୍ରକୃତରେ କିଏ ଉଦ୍ଧାର ପାଇବ ପୁଣି କିଏ ଉଦ୍ଧାର ପାଇବ ନାହିଁ ଏହା ତାଙ୍କୁ ଅବଗତ ଥିଲା। ଲୋକମାନେ ଯେ ବିନଷ୍ଟ ହୁଅନ୍ତୁ ଏହା ସେ ଆଦୌ ଇଚ୍ଛା କରିନଥିଲେ। କେହି ଜଣେ ବ୍ୟକ୍ତି ଯେ ବିନଷ୍ଟ ହୁଏ ଏହା ତାଙ୍କର ଆଦୌ ଇଚ୍ଛା ନୁହେଁ, କିନ୍ତୁ ସମସ୍ତଙ୍କୁ ଉଦ୍ଧାର କରିବାର ବିଷୟ ଏହା ତ ତାଙ୍କର ଇଚ୍ଛା ଅଟେ। ମାତ୍ର ଆରମ୍ଭ ସମୟରୁ ସେ ଜାଣନ୍ତି ଯେ କିଏ ଉଦ୍ଧାର ପାଇବ ପୁଣି କିଏ ଉଦ୍ଧାର ପାଇବ ନାହିଁ। ସେହି ହେତୁରୁ ସେ ପୂର୍ବରୁ ଅବଗତ କରାଇଦେବାର କାରଣଟି ତାହା ଅଟେ। ଏହି ଘଟଣାଟି ଘଟିବ ପୁଣି ସେହି ଘଟଣାଟି ଘଟିବ ସେ ବିଷୟରେ ପୂର୍ବାସ କରି କହନ୍ତି, କିମ୍ବା ଏହା ତାହା ହେବ ଏହି ବ୍ୟକ୍ତି ଜଣକ ସେପରି ଧର ହେବ ଏହା ସେ ପୂର୍ବରୁ କହନ୍ତି। ବୁଝନ୍ତି ତ, ସେ ଏହାକୁ ପୂର୍ବରୁ ଜାଣିପାରିଥିଲେ ଯେହେତୁ ସେ ଅସୀମ ଅଟନ୍ତି। ଏହାର ଅର୍ଥ ଯେ କ'ଣ ସେ କଥାକୁ ଆପଣମାନେ ଯଦି ବୁଝନ୍ତି ତେବେ ତାହା ସେ ପ୍ରକାର ଅଟେ। ଏପରି ବିଷୟ ନାହିଁ ଯାହାକୁ ସେ ଜାଣନ୍ତି ନାହିଁ। ଦେଖନ୍ତୁ ସେ ଜାଣନ୍ତି, ଆଚ୍ଛା ତେବେ ସମୟ ପୂର୍ବେ ସେପରି କୌଣସି ବସ୍ତୁ ଅବସ୍ଥାନ କରି ନାହିଁ ପୁଣି ତା ଉତ୍ତରେ ଆଉ କୌଣସି ସମୟ ରହିନଥାଏ। ବୁଝନ୍ତୁ ସେ ଅଦ୍ୟାବଧି ସବୁକିଛି ବିଷୟକୁ ଜାଣନ୍ତି, ସବୁକିଛି ବିଷୟ ତାଙ୍କର ବିଚାର ବୁଦ୍ଧି ମଧ୍ୟରେ ରହିଅଛି। ଆଉ ପାଉଲ ଯେପରି କହିଥିଲେ ରୋମିଓ ଅଷ୍ଟମ ପୁଣି ନବମ ଅଧ୍ୟାୟରେ କହିଥିଲେ, ତେବେ ସେ କାହିଁକି ଦୋଷ ତ୍ରୁଟି ଧରନ୍ତି? ତେଣୁ ଆମମାନେ ତାହାକୁ ବୁଝୁ, କିନ୍ତୁ ପରମେଶ୍ୱର ଅଟନ୍ତି। ଠିକ ସେହି ପ୍ରଧାନ ବିଷୟ ସୁସମାଚାର ପ୍ରଚାର କରୁଥିବା ଅବସରରେ ଏହି ଜଣେ ବ୍ୟକ୍ତି ପଚାରିଥିଲେ, ଭାଇ ବ୍ରାହ୍ମ ଆପଣ ତାହାକୁ ବିଶ୍ୱାସ କରନ୍ତି କି? ମୁଁ କହିଥିଲି ଧ୍ୟାନ ଦିଅନ୍ତୁ, କହିଥିଲେ ଆପଣ ନିଶ୍ଚିତ ରୂପେ ଜଣେ କାଲଭିନିଷ୍ଟ ଅଟନ୍ତି। ମୁଁ କହିଥିଲି କାଲଭିନିଷ୍ଟ ଯେତେବେଳେ ଦିନ ପର୍ଯ୍ୟନ୍ତ ବାଇବେଲ ସହିତ ଆବଦ୍ଧ ହୋଇ ରହିଅଛି ତଦନୁସାରେ ମୁଁ ଜଣେ କାଲଭିନିଷ୍ଟ ଅଟେ। ପୁଣି ସେଠାରେ ବୃକ୍ଷରେ ଏକ ଶାଖା ରହିଅଛି, ତାହା କାଲଭିନିଷ୍ଟ ମତବାଦ ଅଟେ। ତଥାପି ସେହି ବୃକ୍ଷରେ ଆହୁରି ଅନେକ ଶାଖା ପ୍ରଶାଖା ମଧ୍ୟ ରହିଅଛି। ଗୋଟିଏ ବୃକ୍ଷରେ ଏକରୁ ଅଧିକ ଶାଖା ରହିଅଛନ୍ତି। ଚିରସ୍ଥାୟୀ ସୁରକ୍ଷା ପାଇଁ ଏହା ଯେ ତହିଁରେ ଲାଗି ରହିଥାଉ ସେ କଥାକୁ ଈଶ୍ୱର ଚାହିଁଥିଲେ। ତତ୍ପରେ କିଛି ସମୟ ଉତ୍ତରେ ଆପଣମାନେ ତହିଁରୁ ବାହାରି ଯାଇ ବିଶ୍ୱ ବ୍ରହ୍ମାଣ୍ଡ ମତବାଦକୁ ଚାଲିଗଲେ। ପୁଣି ସେଠାରେ କୌଣସି ଏକ ସ୍ଥାନରେ ଆପଣମାନେ ପତିତ ହୋଇ ଦୂରେଇ ଗଲେ। ସେପରି ସ୍ଥଳେ ତହିଁରେ ଶେଷର କୌଣସି ଅବକାଶ ନାହିଁ। କିନ୍ତୁ ଆପଣମାନେ କାଲଭିନିଷ୍ଟ ମତବାଦର ସହିତ ଥାଇ କେତେବେଳେ ଚଳପ୍ରଚଳ କଲେ, ତତ୍ପରେ ତହିଁରୁ ବାହାରି ଆସି ଅଲଗା ହୋଇଗଲେ, ପୁଣି ଆର୍ମିନିୟମ ମତବାଦ ମଧ୍ୟରେ ଅଗ୍ରସେବାରେ ଆରମ୍ଭ କରେ। ବୁଝନ୍ତୁ, ସେଠାରେ ଅନ୍ୟ ଗୋଟିଏ ଶାଖା ବୃକ୍ଷ ମଧ୍ୟରେ ଅବସ୍ଥାନ କରିଥାଏ, ତାପରେ ଅନ୍ୟ ଗୋଟିଏ ଶାଖା ମଧ୍ୟ ଗଛରେ ଦେଖାଯାଏ। ଅଗ୍ରସର ଆଗକୁ ବଢି ଚାଲନ୍ତୁ। ପ୍ରତ୍ୟେକଟି ଶାଖା ପ୍ରଶାଖା ସମବେତ ରୂପେ ଏକ ବୃକ୍ଷରୂପକୁ ପ୍ରସ୍ତୁତ କରେ। ତେଣୁକରି ମୁଁ କାଲଭିନିଷ୍ଟ ମତବାଦରେ କେତେବେଳେ ପର୍ଯ୍ୟନ୍ତ ବିଶ୍ୱାସ କରେ, କେତେବେଳେ ପର୍ଯ୍ୟନ୍ତ ଏହା ଧର୍ମଶାସ୍ତ୍ର ବାଇବଲ ସହିତ ସମତୁଲ ହୋଇ ରହିଥାଏ। ଆଉ ମୁଁ ଏହାକୁ ବିଶ୍ୱାସ କରେ ଯେ ପରମେଶ୍ୱର ଜଗତର ପତନାବଧି ପୂର୍ବେ ସବୁକିଛି ବିଷୟକୁ ଜାଣିଥିଲେ, ଖ୍ରୀଷ୍ଟଙ୍କଠାରେ ତାଙ୍କର ମଣ୍ଡଳୀକୁ ନିର୍ବାଚିତ କରିଥିଲେ, ପୁଣି ଜଗତର ପତନାବଧି ପୂର୍ବେ ଖ୍ରୀଷ୍ଟଙ୍କୁ ବହିକୃତ କରିଥିଲେ। ଧର୍ମଶାସ୍ତ୍ର ବାଇବଲ ସେପରି ହିଁ କହିଥିଲା, ସେ ତ ପରମେଶ୍ୱରଙ୍କ ଯୁବାବେଶ ଥିଲେ ଯିଏକି ଜଗତର ପତନାବଧି ପୂର୍ବେ ବହିକୃତ ହେଲେ। ବୁଝନ୍ତି ତ, ଆଉ ଯୀଶୁ ଏପରି କହିଥିଲେ ଯେ ସେ ଆମ୍ଭମାନଙ୍କୁ ଜଗତର ପତନାଦି ପୂର୍ବେ ଜାଣିଥିଲେ। ପାଉଲ ଏପରି କହିଥିଲେ ଯେ ସେ ଆମମାନଙ୍କୁ ଚିହ୍ନିଥିଲେ, ପୁଣି ଆପଣାର ଲେବାହକ ପୁତ୍ର ନିମନ୍ତେ ଯୀଶୁଙ୍କ ଦ୍ୱାରା ଆମମାନଙ୍କୁ ଜଗତର ପତନାଦି ପୂର୍ବେ ତାଙ୍କଠାରେ ନିରୂପଣ କରିଥିଲେ। ଏହି ଜଗତଟି ଆପଣ ଆକାରକୁ ଧାରଣ କରିବା ପୂର୍ବେ ତାଙ୍କଠାରେ ଆମମାନଙ୍କୁ ନିରୂପଣ କରିଥିଲେ। ତାହିଁ ପରମେଶ୍ୱର ଅଟନ୍ତି, ସେହି ଜଣଙ୍କ ତଦନୁସାରେ ଆମମାନଙ୍କ ପିତା ଅଟନ୍ତି। ବୁଝନ୍ତି ତ, ତେଣୁ ଆଦୌ ଚିନ୍ତିତ ଭୀତଗ୍ରସ୍ତ ହୁଅନ୍ତୁ ନାହିଁ। କେତେ ଗୁଡିଏ ଚକ ଗୁଡିକ ଠିକ ଉପଯୁକ୍ତ ଭାବେ ଘୁରୁଛନ୍ତି। ପ୍ରତ୍ୟେକ ଘଟଣା ଆପଣ ନିର୍ମିତ ସମୟରେ ଦୃଶ୍ୟପଟ ମଧ୍ୟକୁ ଆସୁଅଛନ୍ତି। କେବଳ ଗୋଟିଏ ମାତ୍ର ବିଷୟ ଅଟେ ସୁଯୋଗଟିର ମଧ୍ୟରେ ବ୍ୟବସ୍ଥିତ ହୋଇ ରହିଛନ୍ତି, ପୁଣି ତାହା ଅଟେ। ଏହା ନିମନ୍ତେ ତାହା ଅତ୍ୟୁତ୍ତମ ଧରଣର ଅଂଶ ଅଟେ। ତେବେ ଯାଏ ଆପଣ ଯେତେବେଳେ ଯୋଗ୍ୟ ସୁଯୋଗଟିର ମଧ୍ୟକୁ ପଦାର୍ପଣ କରନ୍ତି, ସେତେବେଳେ କି ପ୍ରକାର କାର୍ଯ୍ୟ କରିବେ ସେ ବିଷୟରେ ଅବଗତ ହେବେ। ପୁଣି ଏତେବେଳେ ଧ୍ୟାନ ଦିଅନ୍ତୁ, ସକଳ ପ୍ରକାରର ବରଦାନ ପୁଣି ଆହ୍ୱାନ ଗୁଡିକ ବିନା ଅନୁତାପରେ ମିଳିଥାଏ। ତାହା ହିଁ କେବଳ ଏକମାତ୍ର ପନ୍ଥ ଅଟେ ଯାହାକୁ ଶାସ୍ତ୍ରୀୟ ମତାନୁସାରେ ମୁଁ ପ୍ରଭୁଙ୍କଠାରେ ମୋର ଆହ୍ୱାନକୁ ପରିଚିତ କରାଇପାରେ। ପୁଣି ଏପରି ଭରସା କରୁଛି ଯେ ଆଜି ରାତ୍ରି କାଳରେ ମୁଁ ନିଜର ବନ୍ଧୁଗଣଙ୍କ ସହିତ ଅଛି, ଯେଉଁମାନେ ଏହାକୁ ନିଶ୍ଚିତ ଭାବେ ବୁଝନ୍ତି, ପୁଣି ଏହା ଯେ ବ୍ୟକ୍ତିଗତ ବିଷୟ ନୁହେଁ ସେ କଥାକୁ ବିଚାର କରନ୍ତି। କିନ୍ତୁ ଆପଣମାନେ ଏ ବିଷୟରେ ଯେପରି କିଛି ବିଚାର ବୁଦ୍ଧିକୁ ହାସଲ କରିପାରନ୍ତି, ପୁଣି କେବଳ ଜାଣନ୍ତି ଯେ ସେ ଯାହାକୁ ସାଧନ କରେ ବୋଲି ପ୍ରଭୁ କହିସାରିଛନ୍ତି, ପୁଣି କୌଣସି ଏକ ବିଶେଷ ଧରଣର ବିଷୟ ଯେ ସଞ୍ଚାଳିତ ହେଉଅଛି, ପୁଣି ତହିଁରେ ଥାଏ ଅନୁସରଣ କରନ୍ତି, ଏଥିପାଇଁ କହିଥାଏ। ଆଉ ସର୍ବପ୍ରଥମ ବିଷୟଟି ଯାହାକୁ ମୁଁ ମନେ ପକାଇପାରେ ତାହା ଏକ ଦର୍ଶନ ଅଟେ। ପ୍ରଥମ ଘଟଣାଟି ଯାହାକୁ ମୁଁ ନିଜର ଚିନ୍ତାଧାରା ମଧ୍ୟ ସ୍ମରଣକୁ ଆଣିପାରେ ତାହା ଏକ ଦର୍ଶନ ଅଟେ, ଯାହାକୁ ପ୍ରଭୁ ମୋତେ ଦାନ କଲେ। ଆଉ ତାହା ବର୍ଷ ବର୍ଷ ଧରି ବିଗତ ଅନେକ ବର୍ଷର ଘଟଣା ଥିଲା। ମୁଁ ସେତେବେଳେ ଏକ ଛୋଟ ବାଳକ ଥିଲି, ଆଉ ମୋ ହାତରେ ମୁଁ ଗୋଟିଏ ଛୋଟ ପଥର ଧରିଥିଲି। ପୁଣି ମୁଁ ଆପଣମାନଙ୍କର କ୍ଷମା ଯାଚନା କରେ, ସେ ସମୟକୁ ମୁଁ ମନେ ପକାଇପାରେ ଯେତେବେଳେ ମୁଁ ଲମ୍ବା ବସ୍ତ୍ରଟିଏ ଚୋଘାଟିଏ ପିନ୍ଧୁଥିଲି। ମୁଁ ଜାଣେ ନାହିଁ ଆପଣମାନଙ୍କର ସେ ବିଷୟରେ କିଛି ଧାରଣା ଆସେ କି ନାହିଁ। ଆପଣମାନେ ମଧ୍ୟ କେହି ହେଲେ ସେପରି ବୃଦ୍ଧ ବ୍ୟକ୍ତି ବୟସ୍କ ଥାଇପାରନ୍ତି, ପୁଣି ମନେ ପକାଇପାରନ୍ତି ଯେ ସେତେବେଳେ ବାଳକଗଣ ଲମ୍ବା କୁର୍ତ୍ତା ଗୁଡିକୁ ପିନ୍ଧୁଥିଲେ। ଏଠାରେ ଉପସ୍ଥିତ ଥିବା ଆପଣମାନେ ମଧ୍ୟ କେତେଜଣ ବ୍ୟକ୍ତି ମନେ ପକାଇପାରନ୍ତି ଯେତେବେଳେ ବାଳକଗଣ ଲମ୍ବା ଚୋଘା ଗୁଡିକୁ ପିନ୍ଧୁଥିଲେ, ଲମ୍ବା କୁର୍ତ୍ତା ଗୁଡିକୁ ପିନ୍ଧୁଥିଲେ ବୋଲି ମନେ ପକାଇପାରନ୍ତି? ଆଚ୍ଛା, ତେବେ ମୁଁ ମନେ ପକାଇପାରେ, ସେଠାରେ ମୋର ଏକ ଛୋଟ କାଟ କୁଡିଆ ଘରେ ଯେଉଁଠାରେ ଆମେ ବାସ କରୁଥିଲୁ, ମୁଁ ଘରର ପକ୍କ ପରେ ଗୁରୁଣ୍ଡୁ ଥିଲି। ପୁଣି ଏହା କେହି ଅନ୍ୟ ଜଣେ ବ୍ୟକ୍ତି ଥିଲେ, ସେଇ ଜଣକ ଯେ କିଏ ଥିଲେ ତାହା ମୁଁ ଜାଣେ ନାହିଁ, ସେ ଭିତରକୁ ଆସିଥିଲେ। ଆଉ ମା ମୋର ପୋଷାକ ଉପରେ ନୀଳ ଫିତାରେ କିଛିଟା କଢ଼ାଇର କାମ କରିଥିଲେ। ମୁଁ କଷ୍ଟେ ଚାଲିବାକୁ ସକ୍ଷମ ହୋଇପାରୁଥିଲି, କିନ୍ତୁ ମୁଁ ସେତେବେଳେ ଗୁରୁଣ୍ଡୁ ଥିଲି। ପୁଣି ସେମାନଙ୍କ ପାଦରେ ଥିବା ବରଫର ମୋର ଆଙ୍ଗୁଳିଟିକୁ ଧସାଇଥିଲି, ପୁଣି ତାଙ୍କ ପାଦରୁ ଖସୁଥିବା ବରଫକୁ ନିଆଁ ଜଳୁଥିବା ସ୍ଥାନ ପାଖରେ ଥାଇ ମୁଁ ତାହା ଖାଉଥିଲି, ପୁଣି ନିଜକୁ ଉଷୁମ କରାଉଥିଲି। ମୋର ସେଥିରୁ ଦୂରେ ରଖିବାକୁ ମୋର ମା ମୋତେ ଟାଣି ଆଣୁଥିଲେ, ସେ କଥା ସବୁ ମନେ ପକାଏ। ତତ୍ପରେ ପରବର୍ତ୍ତୀ ବିଷୟକୁ ମୁଁ ମନେ ପକାଇ ପାରେ। ନିଶ୍ଚିତ ରୂପେ 2 ବର୍ଷ ପରର ଘଟଣାଟି ତାହା ଅବଶ୍ୟ ହୋଇଥିବ। ମୁଁ ଛୋଟ ପଥର ଖଣ୍ଡେ ଧରିଥିଲି, ପୁଣି ସେତେବେଳେ ମୋର ବୟସ ପ୍ରାୟ 3 ବର୍ଷ ପାଖାପାଖି ଥିବ। ପୁଣି ମୋର ସାନ ଭାଇଟି ସେତେବେଳେ ସମ୍ଭବତଃ 2 ବର୍ଷ ସୁଦ୍ଧା ହୋଇନଥିବ। ପୁଣି ଅଗଣାର ପଶୁ ପାଖରେ ଆମେ 2 ଜଣ ଥିଲୁ। ଏପରି ଏକ ସ୍ଥାନ ଥିଲା ଯେଉଁଠାରେ ଏକ ଛୋଟ କାଠ ପୁରୁଣା ଅଗଣା ଥିଲା, ଯେଉଁଟାକୁ ସେମାନେ କାଠର ଗଣ୍ଡି ଗୁଡାକୁ ବୋହି ଆଣୁଥିଲେ। ପୁଣି ସେଠାରେ କାଠକୁ ଛୋଟ ଛୋଟ କରି କାଟୁଥିଲେ। ଆପଣମାନେ ମଧ୍ୟରୁ କେତେ ଜଣ ବ୍ୟକ୍ତି ମନେ ପକାଇ ପାରନ୍ତି, ଯେତେବେଳେ କି ଆପଣମାନେ ଉପର ଆଡ଼କୁ କାଠ ଗଣ୍ଡି ଗୁଡାକୁ ଘୁଷାଡ଼ି ଆଣି ପଛପାଖରେ ଅଗଣାରେ ସେଗୁଡାକୁ ଖଣ୍ଡ ଖଣ୍ଡ କରି କାଟୁଥିଲେ। ଏପରିକି ଆଜି ରାତ୍ରିବେଳା ମୁଁ କାହିଁକି ଗାଈ ଖଣ୍ଡେ ପିନ୍ଧି ରହିଥିଲି, ମୁଁ ସଠିକ ଭାବେ ନିଜର ପରିବାର ମଧ୍ୟରେ ଅଛି। ତତ୍ପରେ ସେମାନେ ଯେତେବେଳେ ସେପରି କରୁଥିଲେ ବାହାରେ, ସେଠାରେ ସେହି ପୁରୁଣା କାଠକଟା ଅଗଣାରେ ସେଠାରେ ଖଣ୍ଡିଏ ଛୋଟ ପାଳ ଥିଲା, ଯାହାକୁ ସେଇଠାରୁ ବିସ୍ତାର ହୋଇଥିଲା ଝରଣା ଆଡ଼କୁ ବାହାରି ଆସିଥିଲା। ସେଠାରେ ଭୂମି ଉପରେ ଏକ ଗାତ ରହିଥିଲା, ଠିକ ଝରଣାର ଭିତର ଗାତ ଖଣ୍ଡିକ ଥିଲା, ଯେଉଁଠାରେ ଆମମାନେ ନିଜର ପାତ୍ରକୁ ବୁଡ଼ାଉଥିଲୁ। ପୁଣି ସେହି ପାତ୍ରର ପାଣିକୁ ଏକ ପୁରୁଣା ବାଲ୍ଟିରେ, ଚିଡ଼ାରରେ ନିର୍ମିତ ଏକ ପୁରୁଣା ବାଲ୍ଟିରେ ଭରୁଥିଲୁ, ପୁଣି ତାଙ୍କ ପଛକୁ ବୋହି ଆଣୁଥିଲୁ। ଶେଷ ଥର ପାଇଁ ମୁଁ ମୋର ସାଧାରଣ ଆଈଙ୍କୁ ଦେଖିଥିଲି, ମୃତ୍ୟୁ ପୂର୍ବରୁ ମୁଁ ତାଙ୍କୁ ଦେଖିଥିଲି ବୋଲି ମୁଁ ମନେ ପକାଏ। ସେତେବେଳେ ସେ 101 ବର୍ଷ ବୟସ୍କ ଥିଲେ, ଆଉ ସେ ଯେତେବେଳେ ମୃତ୍ୟୁବରଣ କଲେ ମୁଁ ନିଜର ହସ୍ତଦ୍ୱୟରେ ତାଙ୍କୁ ଉଠାଇଥିଲି। ପୁଣି ସେ ମରିବା ପୂର୍ବରୁ ମୁଁ ତାଙ୍କୁ ଠିକ ଏହିପରି ଭାବରେ ଉଠାଇ ରଖିଥିଲି। ସେ ଆପଣା 2 ହସ୍ତକୁ ମୋର ଚାରିପାଖକୁ ଘେରାଇ ରଖିଥିଲେ, ପୁଣି କହିଥିଲେ, ଈଶ୍ୱର ତୁମ ପ୍ରାଣକୁ ଆଶୀର୍ବାଦ କରନ୍ତୁ, ହେ ପ୍ରିୟ ବର୍ତ୍ତମାନ ପୁଣି ସଦାସର୍ବଦା ଆଶୀର୍ବାଦ କରନ୍ତୁ। ସେ ଯେତେବେଳେ ମୃତ୍ୟୁବରଣ କରିଥିଲେ ସେତେବେଳେ ଏହା ଘଟଣା ଥିଲା। ପୁଣି ମୁଁ କଦାପି ବିଚାର କରେ ନାହିଁ ଯେ ସେହି ବୃଦ୍ଧା ନାରୀ ଜଣକ ଆପଣଙ୍କ ସମସ୍ତ ଜୀବନ କାଳରେ ଏକ ହଳ ଚପଲ ଆପଣଙ୍କ ପାଇଁ କରିପାରିଥିଲେ। ପୁଣି ତାଙ୍କୁ ଧ୍ୟାନର ସହିତ ଦେଖୁଥିବା ସମୟରେ ମୁଁ ସେ କଥାକୁ ମନେ ପକାଏ, ଯେପରିକି ମୁଁ ଜଣେ ଯୁବକ ବ୍ୟକ୍ତି ଥିବା ସମୟରେ ମୁଁ ସେଟାକୁ ଯାଉଥିଲି ଆଉ ସେଗୁଡ଼ିକୁ ଦେଖୁଥିଲି। ପ୍ରତ୍ୟେକ ସକାଳ ବେଳା ସେ ଉଠି ପଡୁଥିଲେ, ଖାଲି ପାଦରେ ରହୁଥିଲେ, ପୁଣି ବରଫରେ ଭରା ସେହି ମାର୍ଗରେ ଝରଣା ପର୍ଯ୍ୟନ୍ତ ଚାଲିକରି ଯାଉଥିଲେ, ସେଠାରୁ ବାଲ୍ଟିଏ ପାଣି ଆଣୁଥିଲେ ଆଉ ଫେରି ଆସୁଥିଲେ। ତାଙ୍କ ପାଦ ଦେହ ତହିଁରେ ଅଭ୍ୟସ୍ତ ହୋଇସାରିଥିଲା, ତେଣୁ ଏହା ଆପଣଙ୍କୁ ଆଘାତ ଦେଇପାରେ ନାହିଁ। ସେ ତ 110 ବର୍ଷ ବୟସର ହୋଇ ବଞ୍ଚିଥିଲେ। ସୁତରାଂ ମହାଶୟ, ହଁ, ସେ ମଧ୍ୟ ଖୁବ କର୍କଶ ସ୍ୱଭାବର ନାରୀ ଥିଲେ। ସୁତରାଂ ମୁଁ ତେଣୁ ମନେ ପକାଏ ଯେ ମୋ ବାପାଙ୍କର ଶଙ୍ଖର ବାଟି ଗୁଡ଼ିକର ବିଷୟରେ କହିବାକୁ ଯାଉଥିଲେ, ଯାହା ସହିତ ସେ ଖେଳୁଥିଲେ ଯେତେବେଳେ ବାପା ଶୈଶବର ଅବସ୍ଥାରେ ଥିଲେ। ଆଉ ସେହି ସାଧାରଣ ପୁରୁଣା ଜିନିଷଟି ମୁଁ ବିଚାର କଲି, ସେପରି ଧର ଏକ ଅବସ୍ଥାରେ ସେ କିପରି ଭାବରେ ଉପରକୁ ପହଞ୍ଚିଯିବେ। ଏକ ଛୋଟ କାଠ 2 କମଳା ବିଶିଷ୍ଟ କଡ଼ି ଦିଆ ଘର, ପୁଣି ତାହାର ଉପରେ ଏକ ଆଟୁ ଥିଲା, ପୁଣି ସେମାନେ 2 ତକ୍ତା ପୋଷ୍ଟ ରଖିଥିଲେ, ଆଉ ଉପରକୁ ଯିବା ପାଇଁ ଏକ ସିଡ଼ି ମଧ୍ୟ ଥିଲା। ଆଚ୍ଛା, ତେବେ ମୁଁ କହିଥିଲି ଭଲ କଥା। ପୁଣି ସେ କହିଥିଲେ, ସାୟଙ୍କାଳର ଭୋଜନ ଉତ୍ତରେ ମୁଁ ତୁମକୁ କହିବାକୁ ଯାଉଅଛି, ତୁମକୁ ତୁମ ପିତାଙ୍କର ବାଟି ଗୁଡ଼ିକୁ ଦେଖାଇବି। ଆଉ ମୁଁ କହିଥିଲି ଖୁବ ଭଲ କଥା। ସୁତରାଂ ସେ ମୋତେ ସେଗୁଡାକ ଦେଖାଇବାକୁ ଯାଉଥିଲେ। ଉପର ଆଟୁରେ ରହିଥିବା ଏକ ବାକ୍ସରେ ସେଗୁଡ଼ିକ ରଖାଯାଇଥିଲା, ଯେଉଁଠାରେ ସେ ନିଜର ଜିନିଷପତ୍ର ରଖୁଥିଲେ, ଯେପରିକି ପୁରୁଣା କାଳିଆ ଲୋକ କରିଥାନ୍ତି। ଆଉ ମୁଁ ଚିନ୍ତା କଲି, ଜଗତରେ କିପରି ଭାବରେ ତାହା ଅଟେ ଯେ ଜଣେ ଦୁର୍ବଳା ବୁଢ଼ୀ ସ୍ତ୍ରୀ ଲୋକଟି ସିଡ଼ି ଖଣ୍ଡିକୁ ଚଢ଼ି ଉପରକୁ ଯାଇପାରନ୍ତି। ତେଣୁ ମୁଁ ତାଙ୍କ ପାଖକୁ ଚାଲିଗଲି, ପୁଣି କହିଲି, ଆଈ, ମୁଁ କହିଲି, ବର୍ତ୍ତମାନ ତୁମେ ଟିକିଏ ଅପେକ୍ଷା କର, ମୁଁ ଏଠାରେ ସେହି ସ୍ଥାନକୁ ଚଢ଼ିଯିବି, ପୁଣି ତୁମକୁ ସାହାଯ୍ୟ କରିବି। ସେ କହିଲେ, ପାଖେଇ ହୋଇ ଠିଆ ହୁଅ। ସେ ଗୁଣ୍ଡୁଚି ମୂଷା ପରି ସେହି ଚୁଡ଼ି ଉପରକୁ ଚଢ଼ିଲେ, ସେ ଗୁଣ୍ଡୁଚି ମୂଷା ପରି ଗୁରୁଣ୍ଡି ଗୁରୁଣ୍ଡି ଉପରକୁ ଚଢ଼ିଲେ। ଆଉ ତାପରେ କହିଲେ, ଆଚ୍ଛା, ତେବେ ଉପରକୁ ଚାଲି ଆସ। ପୁଣି ମୁଁ କହିଲି, ଆଈ, ତେବେ ଠିକ ଅଛି। ମୁଁ ବିଚାର କଲି, ଆରେ ବା, ଯଦି ମୁଁ ଠିକ ସେହି ପ୍ରଧାନର ହୋଇପାରନ୍ତି, 110 ବର୍ଷ ବୟସରେ ସେତିକିଟା ଶକ୍ତି ମୋ ମଧ୍ୟରେ ସେତେବେଳେ ମଧ୍ୟ ଯଦି ରହନ୍ତା। ପୁଣି ଏହି ପୁରୁଣା ଝରଣାର ନିକଟରେ ଉପସ୍ଥିତ ଥିବା ଅବସରରେ ତତ୍ପରେ ମୁଁ ମନେ ପକାଇଲି, ଆଉ ମୁଁ ଖଣ୍ଡିଏ ଛୋଟ ପଥର ଧରିଥିଲି, ପୁଣି କାଦୁଅ ମଧ୍ୟକୁ ଠିକ ଏହିପରି ଭାବରେ ତାହାକୁ ଫୋପାଡ଼ୁଥିଲି। ପୁଣି ମୁଁ ଯେ କେତେ ସବଳ ଥିଲି ସେ କଥାକୁ ମୋର ଛୋଟ ଭାଇକୁ ଦେଖାଇବା ପାଇଁ ଚେଷ୍ଟା କରୁଥିଲି। ଆଉ ସେତେବେଳେ ଏକ ଛୋଟ ପକ୍ଷୀକୁ ଗଛ ଉପରେ ବସିଥିବାର ମୁଁ ଦେଖିଥିଲି। ପୁଣି ସେ କେବଳ ଚି ଚା ଶବ୍ଦ କରି ବୋବାଉଥିଲା, ଚାରିଦିଗକୁ ଶବ୍ଦ ମୁଖରିତ କରୁଥିଲା। ତାହା ଏକ ଛୋଟ ରବିନ କିମ୍ବା ଅନ୍ୟ କିଛି ପକ୍ଷୀ ଥିଲା। ପୁଣି ଛୋଟ ରବିନ ମୋତେ କିଛି କହିଥିଲା ବୋଲି ମୁଁ ବିଚାର କଲି। ପୁଣି ମୁଁ ବୁଲି ପଡ଼ି ପୁଣି ମୁଁ ବୁଡ଼ି ପଡ଼ିଲି ଆଉ ଶୁଣିଲି ପୁଣି ପକ୍ଷୀଟି ଉଡ଼ିଗଲା। ପୁଣି ଏକ ରବ କହିଲେ, ତୁମେ ଏକ ବିରାଟ ସହର ନ୍ୟୁ ଆଲବାନୀରେ ଆପଣା ଜୀବନର ଏକ ଲମ୍ବା ସମୟକୁ ଅତିବାହିତ କରିବାକୁ ଯାଉଅଛ। ଯେଉଁ ସ୍ଥାନରେ ମୁଁ ବଢ଼ିଥିଲି ସେଠାରୁ ଏହା 3 ମାଇଲ ଦୂରରେ ଅବସ୍ଥିତ ଥିଲା। ପ୍ରାୟ 1 ବର୍ଷ ଉତ୍ତାରେ ସେ ସ୍ଥାନକୁ ଯାଇଥିଲି। କେଉଁ ଆଡ଼କୁ ଯାଉଅଛି ସେ ବିଷୟରେ କିଛି ଧାରଣା ନଥିଲା। ନ୍ୟୁ ଆଲବାନୀ ବିଷୟରେ ମୋର ଆଦୌ କିଛି ଜଣାଶୁଣା ନଥିଲା। ସମସ୍ତ ଜୀବନର ଯାତ୍ରା ପଥରେ ଏହି ବିଷୟ ଗୁଡିକ କିପରି ଧରଣା ଥିଲା ଅଜଣା ଥିଲା। ଏତେବେଳେ ଧ୍ୟାନ ଦିଅନ୍ତୁ, ମୋର ପରିବାର ବର୍ଗ ଆଦୌ ଧାର୍ମିକ ନଥିଲେ। ମୋର ପିତା ଆଉ ମାତା ଆଦୌ ଉପାସନାଳୟକୁ ଯାଉନଥିଲେ। ତା ପୂର୍ବରୁ ସେମାନେ କ୍ୟାଥୋଲିକ ଥିଲେ। ମୁଁ ଏପରି ଧାରଣା କରେ ଯେ ମୋର ସାନ ପୁତୁରା ଏହି ସ୍ଥାନରେ କୌଣସି ଏକ ପାଖରେ ବସିଅଛି। ମୁଁ ଜାଣେ ନାହିଁ ସେ ଜଣେ ସିପାହୀ ଅଟେ। ମୁଁ ତା ପାଇଁ ପ୍ରାର୍ଥନା କରୁଅଛି। ସେ ସ୍ୱୟଂରୁ ଜଣେ କ୍ୟାଥୋଲିକ ଅଟେ, ଅଦ୍ୟାବଧି କ୍ୟାଥୋଲିକ ଅଟେ। ଆଉ ଗତ ଦିନର ସନ୍ଧ୍ୟା କାଳରେ ସେ ଏଇଠାରେ ଉପସ୍ଥିତ ଥିଲା। ପୁଣି ପରମେଶ୍ୱରଙ୍କ ସେହି ସବୁ କର୍ମକୁ ଦେଖିଥିଲା। ସେ ସେଠାରେ ପ୍ରଚାର ମଞ୍ଚର ଠିକ ନିକଟରେ ଠିଆ ହୋଇଥିଲା। ସେ କହିଥିଲା, ସେ ସେଠାରେ ଠିଆ ହୋଇଥିବା ସମୟରେ କହିଥିଲା, ସେ ପଚାରିଥିଲା, ଅଙ୍କଲ ବିଲି, ସେ ତ ବିଦେଶୀୟ ଭୂମିରେ ଏକ ଲମ୍ବା ସମୟ ଧରି ଥିଲେ। କହିଥିଲା, ଯେତେବେଳେ ମୁଁ ତାହାକୁ ଦେଖିଲି, କହିଥିଲା, ତାହା ତ କ୍ୟାଥୋଲିକ ମଣ୍ଡଳୀରେ କଦାପି ସଫଳ ହୁଏ ନାହିଁ। ସେ କହିଥିଲା, ଅଙ୍କଲ ବିଲି, ତାହାକୁ ମୁଁ ବିଶ୍ୱାସ କରେ, ଆପଣ ସଠିକ ଅଟନ୍ତି। ସେ ଏହିପରି କହିଥିଲା। ଆଉ ମୁଁ ତାକୁ କହିଥିଲି, ପ୍ରିୟତମ, ଏହା ତ ପ୍ରକୃତରେ ମୁଁ ନୁହେଁ, ଏହା ତ ତାଙ୍କର ଅଟେ, ତାହା ସତ୍ୟ କଥା ଅଟେ। ବୁଝି ଦେଖ, ସେ ଅଟନ୍ତି, ତାହା ସତ୍ୟ କଥା ଅଟେ। ଆଉ ସେ ହେତୁ ସେ କହିଥିଲା, ସେ ତ ମୁଁ କହିଥିଲି, ବର୍ତ୍ତମାନ ମେଲଭିନ, ତୁମେ ଯେ କିଛି କର ନାହିଁ ତାହାକୁ ମୁଁ କହୁ ନାହିଁ, ତଥାପି ଆପଣଙ୍କ ସର୍ବାନ୍ତରଙ୍କ ସହିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା କର। ଯେ କୌଣସି ସ୍ଥାନକୁ ତୁମେ ଯିବାକୁ ଚାହଁ ସେଠାକୁ ଯାଅ, ତଥାପି ଏ ବିଷୟରେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ହୋଇଯାଅ ଯେ ଯୀଶୁଖ୍ରୀଷ୍ଟ ତୁମ ହୃଦୟରେ ନୂତନ ରୂପେ ଜାତ ହୋଇଅଛନ୍ତି। ଦେଖନ୍ତୁ, ତୁମ ହୃଦୟରେ ଜାତ ହୋଇଛନ୍ତି, ତାପରେ ତୁମେ ଯେକୌଣସି ମଣ୍ଡଳକୁ ଯିବାକୁ ଚାହଁ ସେଠାକୁ ଯାଇପାର। ଆଉ ମୋ ପୂର୍ବରୁ ମୋର ପରିଜନ ବର୍ଗ ସମସ୍ତେ କ୍ୟାଥୋଲିକ ଥିଲେ। ମୋର ପିତା ଜଣେ ଆଇରିସ୍ ଥିଲେ, ଆମର ମା ମଧ୍ୟ ଜଣେ ଆଇରିସ୍ ଥିଲେ। ପୁଣି ଆଇରିସ୍ ରକ୍ତର କେବଳ ଗୋଟିଏ ମାତ୍ର ବିଭେଦ, ତାହା ମୋର ଆଇ ଥିଲେ, ଯିଏକି ଜଣେ ଚେରିକି ଇଣ୍ଡିଆନ ଥିଲେ। ମୋର ମା କେବଳ ଅଧା ଅଧି ବିଜର ସମ୍ପର୍କ ମଧ୍ୟରେ ଥିଲେ। ଆଉ ତେଣୁ ମୁଁ ସେହିପରି ଭାବରେ ମୋ ପାଇଁ ଏହା ମୋର ବଂଶଧର ଥିଲେ, ଆମର ପୂର୍ବପୁରୁଷଙ୍କର ରଖୁଥିଲେ। ସେହି ସମୟରେ ଉତ୍ତାରେ 3ଟି ବଂଶଧର ଗତି କରି ସାରିଥିଲେ। ପୁଣି ତାହା ହିଁ ଏକ ଅସଲି ଆଇରିସ୍ ନସଲର ଏକମାତ୍ର ବ୍ୟତିକ୍ରମ ବିଷୟ ଥିଲା। ହାର୍ବେ ପୁଣି ବ୍ରାନ୍ଧାମ 2ଟି ନାମର ପରିଚୟ ଥିଲା। ଆଉ ତାହାରି ପୃଷ୍ଠଭୂମିରେ ଲେଓନ୍ସର ସଂଜ୍ଞା ଥିଲା, ଯାହାକି ଅଦ୍ୟାବଧି ଆଇରିସ୍ ବଂଶଧର ପରିଚୟ ଅଟେ। ଆଉ ସେମାନେ ସମସ୍ତେ କ୍ୟାଥୋଲିକ ଥିଲେ, କିନ୍ତୁ ମୁଁ ସ୍ୱୟଂରୁ ଆମେ କୌଣସି ପ୍ରକାରର ଧର୍ମକର୍ମର ଶିକ୍ଷାକୁ ହାସଲ କରିନଥିଲୁ। ପୁଣି ବାଲ୍ୟକାଳରୁ ସେ ପ୍ରକାର ଧରଣର ଆଧ୍ୟାତ୍ମିକ ଶିକ୍ଷଣକୁ ପାଇନଥିଲୁ, କିନ୍ତୁ ସେହି ବରଦାନ ଗୁଡିକ, ସେହି ଦର୍ଶନ ଗୁଡିକ ମୁଁ ସେହି ସମୟ ସୁଦ୍ଧା ଦେଖୁଥିଲି। ଠିକ ଏତେବେଳେ ଯେପରି ଦେଖିଥାଏ, ଠିକ ସେହିପରି ଭାବେ ମଧ୍ୟ ସେତେବେଳେ ଦେଖୁଥିଲି। ତାହା ସତ୍ୟ କଥା ଅଟେ, ଯେହେତୁ ସକଳ ବରଦାନ ପୁଣି ଆହ୍ୱାନ ସକଳ ଅନୁତାପ ବିନା ମିଳେ। ଏହା ତ ପରମେଶ୍ୱରଙ୍କ ପୂର୍ବ ଜ୍ଞାନ ବିଶିଷ୍ଟ ବିଷୟ ଅଟେ। ପରମେଶ୍ୱର କିଛିଟା କାର୍ଯ୍ୟକୁ କରୁଅଛନ୍ତି। ମୋର ସମସ୍ତ ଜୀବନ କାଳରେ ମୁଁ ଏ ବିଷୟରେ କହିବାକୁ ଖୁବ୍ ଭୟ କରୁଥିଲି। ମୋର ସେହି ଛୋଟ ପୁସ୍ତିକାରେ ଥିବା ମୋର ଜୀବନ କାହାଣୀକୁ ଆପଣମାନେ ପାଠ କରି ସାରିଛନ୍ତି, ଯାହାକି ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ବୋଲି ନାମିତ କରାଯାଇଛି। ମୁଁ ବିଚାର କରେ ଯେ ସେ ପ୍ରକାର ଧରଣର ପୁସ୍ତକ ଗୁଡିକର ମଧ୍ୟରେ ଏହା ଅନ୍ୟତମ ଅଟେ। ଯେନି ଏହା କଣ ସତ କଥା ଅଟେ, ଏହା ତାହା ମଧ୍ୟରୁ ଅଟେ କି ବର୍ତ୍ତମାନ ଆମମାନେ ହାସଲ କରି ରହିଥିବା ପୁସ୍ତକ ଗୁଡିକର ଧାରାବାହିକ ସଂକଳନ ମଧ୍ୟରୁ ଏହା ଅନ୍ୟତମ ଅଟେ ନା ଏହା ଜୀବନ କାହାଣୀ ଅଟେ ନା ଏହା ତାହା ଅଟେ ବୋଲି ମୁଁ ବିଶ୍ୱାସ କରେ। ତତ୍ପରେ ଆମେ ଯେତେବେଳେ ହାସଲ କଲୁ ତାହା ଏକ ଭୟାନକ ବିଷୟ ନୁହେଁ କି ମୋର ନିଜସ୍ୱ ପୁସ୍ତକ ଗୁଡିକ ଅଟନ୍ତି ପୁଣି ସେଗୁଡ଼ିକୁ ମୁଁ ସ୍ୱୟଂ ପଢି ନାହିଁ କିନ୍ତୁ କେହି ଜଣେ ଅନ୍ୟ ବ୍ୟକ୍ତି ମୋ ପାଇଁ ସେଗୁଡ଼ିକୁ ଲେଖନ୍ତି। ତେଣୁ ସେଗୁଡ଼ିକ ମଧ୍ୟରେ ଏପରି କିଛି ବିଷୟ ରହିଛି ଆଉ ସେମାନେ ଉପାସନାଳୟ ଗୁଡିକୁ ସେଗୁଡ଼ିକ ନିଅନ୍ତି ମୁଁ ସେଗୁଡ଼ିକର ମଧ୍ୟ ଦେଇ ଅତିକ୍ରମ କରିସାରିଛି। ସୁତରାଂ ମୁଁ କୌଣସି ଏକ ଅନ୍ୟ ବିଷୟ ପାଇଁ ଅପେକ୍ଷା କରି ରହିଛି ସବୁବେଳେ ସଂଗଠିତ ହେବାକୁ ଚାହି ରହିଛି। ସେହି ହେତୁ ସେଗୁଡ଼ିକ ଉତ୍ତମ ଅଟନ୍ତି ପୁଣି ସେଗୁଡ଼ିକ କିଛିଟା ଅଂଶକୁ ମୁଁ ପାଠ କରିଛି ଏଠାରେ କିମ୍ବା ସେଠାରେ ଯେତେବେଳେ ମୁଁ ବି ସମୟ ପାଏ ସେଗୁଡ଼ିକୁ ପାଠ କରେ। ପୁଣି ଯେତେବେଳେ ଏକ ଛୋଟ ବାଳକଟିଏ ଥିବା ସମୟରେ ଯେପରି ଭାବରେ ହେଉ ପଛେ ଦର୍ଶନଟି ଯେ ମୋତେ କି ପ୍ରକାର କହିଥିଲେ ସେ କଥା ଆପଣମାନେ ଜାଣନ୍ତି। ସେତେବେଳେ ମୁଁ ପ୍ରାୟତଃ 7 ବର୍ଷ ବୟସର ବାଳକ ଥିଲି ଆଉ ସେ କହିଥିଲେ ଆଦୌ ମଦ୍ୟପାନ କର ନାହିଁ କିମ୍ବା ଧୂମ୍ରପାନ କର ନାହିଁ ଅଥବା ନିଜ ଶରୀରକୁ ଅନ୍ୟ କୌଣସି ଉପାୟରେ ଅଶୁଦ୍ଧ କର ନାହିଁ। ତୁମେ ବଡ଼ ହେଲା ଉତ୍ତରେ ତୁମ ପାଇଁ ଏକ କାର୍ଯ୍ୟ ନିରୂପିତ ହୋଇ ରହିଅଛି। ପୁଣି ପୁସ୍ତକରେ ତାହାକୁ ବର୍ଣ୍ଣନା କରାଯାଇଛି ବୋଲି ଆପଣମାନେ ଶୁଣିଛନ୍ତି। ଆଚ୍ଛା ତେବେ ତାହା ସଠିକ ଧରଣ କଥା ଅଟେ। ଆଜି ପର୍ଯ୍ୟନ୍ତ ଏହା ଅନବରତ ଘଟିବାରେ ଲାଗିଅଛି। ମୁଁ ଜଣେ ସେବକ ହେଲା ଉତ୍ତରେ ଆଚ୍ଛା ତେବେ ଏହା ସେତେବେଳେ ଘଟିବାର ଲାଗିଥିଲା ଏହା ତ ସବୁବେଳେ ପ୍ରକୃତରେ ଘଟିବାରେ ଆରମ୍ଭ କଲା। ଏକଦା ରାତ୍ରିକାଳରେ ମୁଁ ଆମର ପ୍ରଭୁ ଯୀଶୁଙ୍କୁ ଦର୍ଶନ କଲି ଅନୁମତିର ସହିତ ଥାଇ ମୁଁ ଏହାକୁ କହୁଅଛି। ମୁଁ ବିଶ୍ୱାସ କରେ ଯେ ପବିତ୍ର ଆତ୍ମାଙ୍କଠାରୁ ମୁଁ ଅନୁମତି ପାଇଅଛି। ପ୍ରଭୁଙ୍କର ସ୍ୱର୍ଗତ ଜଣକ ଯିଏକି ମୋ ପାଖକୁ ଆସନ୍ତି ସେ କିନ୍ତୁ ପ୍ରଭୁ ଯୀଶୁ ନଥିଲେ। ସେହି ସମାନ ଦର୍ଶନରେ ସେ କିନ୍ତୁ ତାଙ୍କ ପରି ଦେଖାଯାନ୍ତି ନାହିଁ। ଯେହେତୁ ଏହି ଦର୍ଶନ ମଧ୍ୟରେ ଜଣେ ମୁଁ ପ୍ରଭୁଙ୍କୁ ଦେଖିଥିଲି ସେ ଜଣେ ଅଳ୍ପ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ଥିଲେ। ମୁଁ ବାହାରେ ପ୍ରାନ୍ତର ମଧ୍ୟରେ ଥିଲି ମୋର ପିତାଙ୍କ ପାଇଁ ପ୍ରାର୍ଥନା କରୁଥିଲି ଆଉ ମୁଁ କୋଠରୀ ମଧ୍ୟକୁ ଫେରି ଆସିଲି। ତତ୍ପରେ ମୁଁ ଖଟ ଉପରକୁ ଚାଲିଗଲି। ସେଦିନର ରାତ୍ରିବେଳା ମୁଁ ତାଙ୍କ ଆଡ଼କୁ ଅନାଇଲି ପୁଣି ମୁଁ କହିଲି ହେ ଈଶ୍ୱର ତାଙ୍କୁ ବଞ୍ଚାନ୍ତୁ। ମୋର ମା ପୂର୍ବରୁ ଉଦ୍ଧାର ପାଇସାରିଥିଲେ ପୁଣି ମୁଁ ତାଙ୍କୁ ବାପ୍ତିଜିତ କରିଥିଲି। ତତ୍ପରେ ମୁଁ ଚିନ୍ତା କଲି ଓହୋ ମୋର ପିତା ମଦ୍ୟପାନ କରନ୍ତି ତେଣୁ ମୁଁ ବିଚାର କଲି ମୁଁ ଯଦି ତାଙ୍କୁ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ କରିପାରନ୍ତି। ମୁଁ ବାହାରକୁ ଚାଲିଗଲି ପୁଣି ସାମନା କୋଠରୀରେ କବାଟ ପାଖରେ ପଡିଥିବା ଏକ ପୁରୁଣା ଛୋଟ ଖଟିଆ ଉପରେ ଶୋଇପଡିଲି ଆଉ କେହି ଜଣେ ମୋତେ କହିଲେ ଉଠିପଡ ଆଉ ମୁଁ ଉଠିପଡିଲି ଚଲାବୁଲା କରିବାକୁ ଲାଗିଲି। ପୁଣି ମୋର ପଛ ପାଖରେ ଥିବା ପଡିଆକୁ ଚାଲିଗଲି ପୁରୁଣା ପଡିଆ ଗୁଲମରେ ଭରପୁର ପଡିଆକୁ ଚାଲିଗଲି ତାହା ସେପରି ଥିଲା। ପୁଣି ସେଠାରେ 10 ଫୁଟର ବ୍ୟବଧାନ ମଧ୍ୟରେ ଯେଉଁଠାରେ ମୁଁ ଠିଆ ହୋଇଥିଲି ଅପର ପାର୍ଶ୍ୱରେ କେହି ଜଣେ ବ୍ୟକ୍ତି ଠିଆ ହୋଇଥିଲେ ଜଣେ ଅଳ୍ପ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ଧଳା ରଙ୍ଗର ବସ୍ତ୍ର ପିନ୍ଧି ଠିଆ ହୋଇଥିଲେ। ଏହିପରି ଭାବରେ ନିଜର ହସ୍ତଦେହକୁ ଭାଙ୍ଗି ରଖିଥିଲେ ଲମ୍ବା ଦାଢ଼ି ଗୁଡିକ ଥିଲା ଛୋଟ ଧରଣର ଦାଢ଼ି ଗୁଡିକ ପଡିଥିଲା ତାଙ୍କ କାନ୍ଧ ଦେହ ଉପରକୁ କେଶ ଗୁଡିକ ଝୁଲୁଥିଲା। ପୁଣି ସେ ମୋ ଠାରୁ ଦୂରରେ ରହି ଏକ ପାଖକୁ ଚାହି ଦେଖୁଥିଲେ ଠିକ ଏହିପରି ଭାବେ ଦେଖୁଥିଲେ। ଚେହେରାଟି ଖୁବ ଶାନ୍ତ ଭାବର ପରି ଦେଖାଯାଉଥିଲା କିନ୍ତୁ ମୁଁ ଏହାକୁ ବୁଝିପାରିଲି ନାହିଁ। ତାଙ୍କର ଚରଣୋଦୟ ଗୋଟିଏ ଅନ୍ୟର ପଛରେ ଥିଲା ତାକୁ ବୁଝିପାରିଲି ନାହିଁ ଆଉ ପବନ ବହୁଥିଲା ତାଙ୍କର ଲମ୍ବା ଚଗାଟି ଉଡୁଥିଲା ଗୁଲମ ଗୁଡିକ ଦୋହଲୁଥିଲେ। ମୁଁ ଚିନ୍ତା କଲି କିଛି ସମୟ ପାଇଁ ବର୍ତ୍ତମାନ ରହିଯାଏ ମୁଁ ନିଜକୁ ଥାପଡ଼ିଲି। ମୁଁ କହିଲି ବର୍ତ୍ତମାନ ମୁଁ ଶୋଇପଡି ନାହିଁ ତ ଆଉ ମୁଁ ଉପାଡି ପକାଇଲି ସେ ଗୁଲମରୁ ଖଣ୍ଡିଏ ଛୋଟ ଗଛକୁ ଉପାଡି ପକାଇଲି। ଆପଣମାନଙ୍କୁ ଜଣା କହିଲେ ଦାନ୍ତ ଖୁଣ୍ଟିବାର ଏକ ଛୋଟ ଧରଣ କାଠି ଥିଲା ମୋର ପାଟିରେ ମୁଁ ତାକୁ ରଖିଲି। ମୁଁ ପଛକୁ ଫେରି ଘର ଆଡକୁ ଅନାଇଲି ମୁଁ କହିଲି ନୁହେଁ ମୁଁ ବାପାଙ୍କ ପାଇଁ ସେଠାରେ ପ୍ରାର୍ଥନା କରୁଥିଲି। ପୁଣି କେହି ଜଣେ କହିଲେ ବାହାରକୁ ଚାଲି ଆସ ପୁଣି ଏଠାରେ ସେହି ବ୍ୟକ୍ତି ଜଣକ ଠିଆ ହୋଇଥିଲେ। ମୁଁ ଚିନ୍ତା କଲି ସେହି ଜଣକ ପ୍ରଭୁ ଯୀଶୁଙ୍କ ପରି ଦିଶନ୍ତି। ମୁଁ ଚିନ୍ତା କଲି ଏହା ଯଦି ତାହା ହୋଇଥାନ୍ତି ସେଥିରେ ମୁଁ ଆଶ୍ଚର୍ଯ୍ୟ ହୁଏ। ସେ ତ ଠିକ ବାସ୍ତବରେ ଚାହୁଁଥିଲେ ବର୍ତ୍ତମାନ ଆମମାନଙ୍କ ଘରଟି କେଉଁଠାରେ ଅବସ୍ଥିତ ଅଛି ଠିକ ସେଆଡ଼କୁ ସେ ରଖିଥିଲେ। ପୁଣି ଠିକ ସେହିପରି ଭାବେ ମୁଁ ତାଙ୍କ ମୁହଁର ଗୋଟିଏ ପାଖକୁ ଦେଖିପାରିଥିଲି କିନ୍ତୁ ସେ ତ ତାଙ୍କୁ ମୁଁ ଦେଖିବା ପାଇଁ ମୋତେ ଏଇ ଆଡ଼କୁ ଟିକେ ବୁଲି ପଡିବାକୁ ପଡିଲା ଆଉ ମୁଁ କହିଲି କି ଆଶ୍ଚର୍ଯ୍ୟର ବିଷୟ ଆଦୌ ତାଙ୍କ ଆଡ଼କୁ ବୁଲିଲି ନାହିଁ। ଆଉ ମୁଁ ଚିନ୍ତା କଲି ମୁଁ ତାଙ୍କୁ ଡାକିବି ବୋଲି ବିଶ୍ୱାସ କରେ। ତତ୍ପରେ ମୁଁ କହିଲି, ଯୀଶୁ ପୁଣି ସେ ଯେତେବେଳେ ଶୁଣିଲେ ଯେ ସେପରି ଅବସ୍ଥାରେ ଥାଇ ବୁଲି ପଡି ଦେଖିଲେ, ତାହା ହିଁ ସବୁକିଛି ଥିଲା ଯାହାକୁ ମୁଁ ମନେ ପକାଏ। ଚିଆପାଳର ବାହୁଦେହକୁ କେବଳ ଖୋଲି ଦେଇ ବଢାଇ ଦେଲେ। ତାଙ୍କର ପଟ୍ଟଚିତ୍ରକୁ ଆଙ୍କିବା ନିମନ୍ତେ ଏହି ଜଗତରେ କେହି ଜଣେ ହେଲେ ସୁଦ୍ଧା ସେପରି ନିପୁଣ ଚିତ୍ରକାର ନାହାନ୍ତି। ତାଙ୍କର ମୁଖମଣ୍ଡଳ ଶୋଭାକୁ, ତେଜସ୍ୱୀ ଆଭାକୁ ଫୁଟାଇ ପଟ୍ଟଚିତ୍ରକୁ ଆଙ୍କିବାକୁ କେହି ନାହାନ୍ତି। ସବୁଠାରୁ ଶ୍ରେଷ୍ଠ ପଟ୍ଟଚିତ୍ର ଯାହାକୁ ମୁଁ କଦାପି ଦେଖିଛି ତାହା ଖ୍ରୀଷ୍ଟଙ୍କ 33 ବର୍ଷ ବୟସ ସମୟରେ ଥିବା ଫଟୋଚିତ୍ର ଆକୃତି ଅଟେ, ଯାହାକୁ ହୋପମ୍ୟାନଙ୍କ ଚିତ୍ରାଙ୍କନ ବୋଲି କୁହାଯାଏ। ପ୍ରତ୍ୟେକ ସାହିତ୍ୟ ପୁସ୍ତକ ପୁଣି ପଠନ ଯୋଗ୍ୟ ଯେଉଁ ପୁସ୍ତକ ଗୁଡ଼ିକୁ ମୁଁ ସାଇତି ରଖିଛି ସେହି ସମୟରେ ମୁଁ ତାଙ୍କୁ ରଖିଅଛି। ତାହା ଏଥିପାଇଁ ଯେହେତୁ ଏହା ଠିକ୍ ସେହିପରି ଆକୃତି ବିଶିଷ୍ଟ ହୋଇଦିଶେ, ଆଉ ସେହି ହେତୁ ତତ୍ପରେ କିମ୍ବା ଏହା ଠିକ୍ ତାହାର ନିକଟରେ ବିଷୟ ଅଟେ। ଏହା ହୋଇପାରିଲା ଭଳି ଅତି ନିକଟ ସାମଞ୍ଜସ୍ୟକୁ ବହନ କରେ। ସେ ଜଣେ ମଣିଷ ପରି ଦିଶୁଥିଲେ। ସେ ଯଦି କଥା କହିଥାନ୍ତେ ତେବେ ଜଗତ ଆପଣଙ୍କ ଶେଷ ସୀମାରେ ପହଞ୍ଚିଥାନ୍ତା। ଆଉ ତଥାପି ଏତେ ପ୍ରଗାଢ଼ ସ୍ନେହ ପୁଣି ଦୟାରେ ଭରପୁର ଥିଲେ ଯେତେବେଳେ ପର୍ଯ୍ୟନ୍ତ ଆପଣ ତାଙ୍କୁ ବୁଝିପାରିଥିଲେ। ମୁଁ ତ କେବଳ ଟାଣି ହୋଇ ରହିଗଲି। ପୁଣି ଦିନର ଆଲୋକ ବେଳାରେ ମୁଁ ସ୍ୱୟଂକୁ ଠିକ ସୂର୍ଯ୍ୟ ତାପର ଘଡ଼ି ମଧ୍ୟରେ ପାଇଲି। ଭାଇଜାଣ ସାର୍ଟ ଖଣ୍ଡିକ ଲୁହରେ ଜୁଡ଼ୁବୁଡ଼ୁ ହୋଇ ଓଦା ହୋଇଗଲା ଯେତେବେଳେ ମୁଁ ସୋ ଅବସ୍ଥାକୁ ଚାଲି ଆସିଲି। ଗୁଲମରେ ଭରପୁର ଥିବା ସେ କ୍ଷେତରେ ବୁଲି ସେଠାରୁ ଘରକୁ ଫେରି ଆସିଲି। ମୋର ଜଣେ ସେବକ ବନ୍ଧୁଙ୍କୁ ମୁଁ ଏ ବିଷୟରେ କହିଲି। ସେ କହିଲେ, ବିଲି, ତାହା ତୁମକୁ ପାଗଳ କରି ପକାଇବ। ସେ କହିଲେ ତାହା ଶୟତାନ ଥିଲା। ପୁଣି କହିଲେ, ସେପରି ଧରଣର ଘଟଣାକୁ ନେଇ ତୁମେ ନିଜକୁ ମୂର୍ଖ ବୋଲି ବିବେଚନା କରାଉ ନାହିଁ। ସେତେବେଳେ ମୁଁ ବ୍ୟାପ୍ଟିଷ୍ଟ ପ୍ରଚାରକ ଥିଲି। ତତ୍ପରେ ମୁଁ ନିଜର ଆଉ ଜଣେ ପୁରୁଣା ବନ୍ଧୁଙ୍କ ନିକଟକୁ ଚାଲିଗଲି। ମୁଁ ତାଙ୍କ ପାଖରେ ବସି ପଡିଲି ଆଉ ଏ ବିଷୟରେ ତାଙ୍କୁ କହିଲି। ମୁଁ ତାଙ୍କୁ ପଚାରିଲି, ଭାଇ, ଏ ବିଷୟରେ ଆପଣଙ୍କର କଣ ଧାରଣା ଅଟେ? ସେ କହିଲେ, ଆଚ୍ଛା ତେବେ ବିଲି, ମୁଁ ତୁମକୁ କହିବି। ସେ କହିଲେ, ମୁଁ ବିଶ୍ୱାସ କରେ ତୁମେ ନିଜର ଜୀବନକୁ ଯଦି ଅତିବାହିତ କରୁଥିବ, ଏହି ବାଇବଲରେ ଯାହା କିଛି ଶିକ୍ଷା ରହିଅଛି ତାହାକୁ ଯଦି ପ୍ରଚାର କରୁଥିବ, ପରମେଶ୍ୱର କରୁଣା ପୁଣି ଅନ୍ୟାନ୍ୟ ବିଷୟକୁ ପ୍ରଚାର କରୁଥିବ, ତେବେ ମୁଁ ସେପରି ଧରଣର ଭ୍ରାନ୍ତ ବିଷୟ ପ୍ରତି ତଥାପି ଆକୃଷ୍ଟ ହେବି ନାହିଁ। ସେପରି ଧରଣର କେତେକ ବିଷୟ ପ୍ରତି ଆଦୌ କର୍ଣ୍ଣପାତ କରିବି ନାହିଁ। ମୁଁ କହିଲି, ମହାଶୟ, ମୁଁ କୌଣସି ଏକ ଭ୍ରାନ୍ତ ଧରଣ ବିଷୟକୁ ଅଗ୍ରସର କରିଯିବାର କଥାକୁ ଆଦୌ ଅର୍ଥ କରେ ନାହିଁ। ମୁଁ କହିଲି, କେବଳ ଗୋଟିଏ ମାତ୍ର ବିଷୟକୁ ଖୋଜି ଜାଣିବାକୁ ଇଚ୍ଛା କରେ ଯେ ଏହା ପ୍ରକୃତରେ କଣ ବିଷୟ ଅଟେ। ସେ କହିଥିଲେ, ବିଲି, ବହୁ ବର୍ଷ ପୂର୍ବେ ସେମାନେ ଏହି ସବୁ ଘଟଣାକୁ ମଣ୍ଡଳୀ ଗୁଡ଼ିକର ମଧ୍ୟରେ ହାସଲ କରୁଥିଲେ, ମାତ୍ର କହିଲେ ପ୍ରେରିତଗଣ ଯେତେବେଳେ ଚାଲିଗଲେ ଏହାର ସହିତ ସେହି ସବୁ ଘଟଣା ମଧ୍ୟ ଦୂରେଇ ଗଲା। ତତ୍ପରେ କହିଲେ, ବର୍ତ୍ତମାନ ତାହାକୁ ଆମମାନେ ପାଇବାର ଏକମାତ୍ର ପନ୍ଥା ଏପରି ଅଟେ। ସେହି ସବୁ ବିଷୟକୁ ଦର୍ଶନ କରିବା ସେପରି ଧର ଯେକୌଣସି ବିଷୟ କହିଥିଲେ ତାହା ତ ଆତ୍ମିକ ବନା ଭୂତ ପ୍ରେତ ଗୁଡାକର ବିଷୟ ଅଟେ। ମୁଁ ପଚାରିଥିଲି, ଭାଇ ମେକ୍ କେନି ମହାଶୟ, ଆପଣ ପୁଣି ତାହାକୁ କିପରି ଅର୍ଥ କରି କହନ୍ତି? ସେ କହିଥିଲେ, ମହାଶୟ, ହଁ, ମୁଁ କହିଥିଲି, ହେ ପରମେଶ୍ୱର, ମୋ ପ୍ରତି କରୁଣାମୟ ହେଉନ୍ତୁ। ମୁଁ କହିଥିଲି, ହେ ଭାଇ ମେକ୍କେନି, ଆପଣ କରିବେ କି, ଆପଣ ମୋ ସହିତ ପ୍ରାର୍ଥନାରେ ଯୋଗଦାନ କରିବେ କି, ଯେପରି ପରମେଶ୍ୱର ଏହାକୁ ମୋ ଉପରେ କଦାପି ଘଟାଇ ନ ଦିଅନ୍ତି। ମୁଁ ଯେ ତାଙ୍କୁ ସ୍ନେହ କରେ ତା ଆପଣଙ୍କୁ ଜଣା। ଯେହେତୁ ଏହିସବୁ ବିଷୟର ପରିପ୍ରେକ୍ଷୀରେ ମୁଁ ଆଦୌ ଭ୍ରାନ୍ତ ହୋଇ ରହିବାକୁ ଚାହେଁ ନାହିଁ। ମୁଁ କହିଥିଲି, ଆପଣ ମୋ ସହିତ ପ୍ରାର୍ଥନା କରନ୍ତୁ। ସେ କହିଲେ, ଭାଇ ବିଲି, ମୁଁ ତାହା କରିବି। ପୁଣି ପାଳକଙ୍କ ଆବାସ ସ୍ଥାନରେ ଠିକ୍ ସେହିଠାରେ ଆମେ ପ୍ରାର୍ଥନା କରିଥିଲୁ। ମୁଁ ଏକାଧିକ ସେବକଙ୍କୁ ପଚାରିଲି, ସେହି ସମାନ ଧରଣର ଅର୍ଥ ପ୍ରତ୍ୟେକଙ୍କଠାରେ ମିଳିଲା। ସୁତରାଂ ସେମାନଙ୍କୁ ପଚାରିବାକୁ ମୁଁ ଭୟ ପାଇଲି, କାରଣ ସେମାନେ ବିଚାର କରୁଥାଇ ପାରନ୍ତି ଯେ ମୁଁ ଜଣେ ଶୟତାନ ଅଟେ। ସୁତରାଂ ମୁଁ ସେପରି ଧରଣର ହୋଇ ବୁଝାଯିବାକୁ ଆଦୌ ଇଚ୍ଛା କରିନଥିଲି। ମୋର ହୃଦୟରେ ମୁଁ ବୁଝି ସାରିଥିଲି ଯେ କିଛି ନା କିଛି ଘଟଣା ଘଟିଥିଲା, ପୁଣି ତାହା ସବୁ କିଛି ବିଷୟ ଅଟେ। ମୋର ହୃଦୟ ମଧ୍ୟରେ ସେପରି କିଛି ବିଷୟ ଥିଲା ଯାହାକି ଘଟିଥିଲା, ଆଉ ସେପରି ଧରଣର ହେବାକୁ କଦାପି ন হবাকে মু চাইছিলি তেনু কেতেক বর্ষ উত্তারে একদা মু প্রথম ব্যাপটিস্ট চর্চরে যেউঠারে মু সেতবেলে জনে সদস্য ছিলি সেঠারে শুনিলি কেই জন ব্যক্তি কহুতা শুনিলি কহিলে তুমকু অবশ্য সেই স্থানকু নিহাতি পক্ষে যিবার থিলা পুরি সেই ভণ্ড ব্যক্তিগণক ঠারু গত রাত্রে শুনিবার থিলা আউ মু পচারিলি ভণ্ড ব্যক্তিগণ পুরি জনে মোর বন্ধু ওয়াল্ট জনসন সে জনে বেস্ট সিঙ্গর থিলে আমি পচারিলি ভাই ওয়াল্ট তাহা কোন থিলা সে কইছিলে সেই পেন্টিকোস্টাল মানকর এক দল মু পচারিলি কোন সে কইছিলে পেন্টিকোস্টাল গণ কইছিলে বিলি তুমি যদি কদাপি তাহাকু দেখি থান্ত কইছিলে সেমানে পক্ক উপরে এই পরি ভাবে গড়ুছিলে পুনি তলকু উপর করি দেউছিলে পুনি কইছিলে সেমানে এপরি সূচিত করিছিলে যে সেমানকু কেতক পরভাষার কথাবার্তা করিবাকু আবশ্যক ছিলা অন্যথা সেমানে আদৌ পরিত্রাণ লাভ করি নথিলে মু পচারিলি তা কেউ স্থানরে আয়োজন করা যাইছি ও কইছিলে লুইসভিলর অপর পার্শ্বরে অবস্থিত থিবা এক ছোট কাট তম্বুর সেবা স্থলটি তাহা অটে কইছিলে অবশ্য কৃষ্ণকায় লোকগুলাক সেমানে অটন্তি আর মু কহিলি ও চমৎকার আর সে কহিলে সেঠারে বিপুল সংখ্যক চেতকা লোকগুলাকে মধ্যে ছিলে আর মু কহিলি হ্যাঁ হ্যাঁ সেমানে মধ্যে এহাকু করিছিলে কি সে কহিলে হ্যাঁ হ্যাঁ সেমানে মধ্যে তাহাকু করিছিলে আর মু কহিলি তাহা কৌতূহলপূর্ণ বিষয় অটে আর সেপরি ধরনের এক আচরণ সহিত লোকগুলাক মিলিত হয়ে যাইছন্তি মু কহিলি ভাল কথা আম্ভ মানুষ সেপরি ধরনের বিষয়কু নিহাতি পক্ষে হাসল করিবাকু অছি এপরি মু ধারণা করে একদা রববার প্রাতকালে মু এহাকু কদাপি ভুলি যাবি না যেহেতু তাঁকর বদ হজমি হয়েছিল তেমন সে শুখিলা কমল লেম্বু চোপাকু খাউলে পুনি এহা গতকাল যেপরি ধারণা ছিলা সে কথাকু ঠিক আজি মধ্যে মু দেখিপারে পুনি মু বিচার কলি বাচালামি করুছন্তি তলকু উপরকু করি দেউছন্তি পরবর্তী অবস্থায় সেমানে কিপরি ধরনের ধর্মমত গুলাকু হাসল করিবে আর সেহেতু মু আগকু বিচার করে চালিলি সেই সময়ের উত্তরে কিছুদিন পরে মু জনে বৃদ্ধ ব্যক্তিকে ভেটিলি এপরি হয়ে পারে যে সে বর্তমান এই আরাধনালয়ে উপস্থিত অছন্তি কিংবা আরাধনালয়ের অন্য কোন স্থানে সে উপস্থিত থাই পারন্তি জন রেয়ন নামরে পরিচিত অটন্তি পুনি অন্য এক স্থানে মু তাঙ্কু ভেটিছিলি জনে বৃদ্ধ ব্যক্তি লম্বা কেশ পুনি লম্বা দাড়ি ধারি ব্যক্তি জনক সেথিলে পুনি সে এঠারে উপস্থিত থাই পারন্তি মু বিচার কলি এঠাকার সেই অঞ্চল বেটন হারবর সে আসিছিলে দাউদঙ্কর আবাসস্থলকু আসিছিলে তৎপরে লুইস ভিলরে সেমানে এক স্থানকু হাসল করেছিলে সেই লোকগুড়াঙ্কু খোঁজি পাইবা পাইঁ মু চেষ্টা করুছিলি আর সেমানে এহাকু ভাববাদী মানকর বিদ্যালয় বলি পরিচিত করাইছিলে তেণু মু বিচার কলি মু সেঠাকু যিবি পুনি তাহা যে কোন ছিলা সে বিষয়কু সচক্ষে দেখিবি আচ্ছা তবে তাহারি জনকু সুদ্ধা পক্কা উপরে গড়ুথিবা বিষয়কু মু দেখিলি নাহিঁ পদে সেমানে কেতেক অলগা কিসমর সিদ্ধান্তকু ধর্মশিক্ষাকু হাসল করিছিলে পুনি তাহাই সেই স্থানটি ছিলা যেউঠারে মু এই বৃদ্ধ ব্যক্তিকু ভেটিছিলি তাঙ্ক স্থানকু যিবা পাইঁ সে মতে নিমন্ত্রণ দেইছিলে এক ছুটির সময়কু বিতাইবা পাইঁ মু সেটাকু যাইছিলি পুনি একদা মু সেটারে উপস্থিত হলি পুনি মু তাঙ্ক ঘরকু ফেরিগলি আর সে যাই সারিছিলে সে ইন্ডিয়ানা পুলিশর কৌশি এক স্থানকু যাইছিলে কইছিলে তাঙ্কর পত্নী কইছিলে যে প্রভু তাঙ্কু আহ্বান দেইছিলে মু পচারিলি আপন অর্থ করি কহন্তি যে সেই পরিভাবে আপন সে ব্যক্তিকু চালি যাবাকু দেইছিলে কি সে কইছিলে ও সে ঈশ্বরঙ্ক জনে সেবক অটন্তি আর মু পরে শুনলি যে সেই সাধারণ বৃদ্ধ ব্যক্তি জনক কিছু সপ্তাহ পরে মৃত্যুবরণ করেছিলে পুনি সে তাঙ্ক প্রতি খুব সমর্পিত ছিলে চমৎকার তাহাই সেপরি ধর পত্নী যাহাকু হাসল করিবা কথা তাহা সঠিক বিষয় অটে ঠিক কিংবা ভুল সেপরি ভাবে হেউ পছে সে সঠিক ছিলে সে এঠারে নাহান্তি সেদিন সে উপস্থিত ছিলে বাবাগণ সে উপস্থিত নথিলে কি সে এঠারে নাহান্তি সেদিন সে উপস্থিত ছিলে বাবাগণ সে উপস্থিত নথিলে কি ভাল কথা সেমানে যাহাকু মজবুত করি ধরি রাখিছিলে কহিলে সেমানকু বঞ্চি রহিবাকু হি অছি পুনি ভোজন করিয়া নিমন্তে সেদিন তাঙ্ক গ্রহরে কিছু হলে ভোজন সামগ্রী ছিলা তাহা সত কথা অটে পুনি মু পোখরীরু কিছু মাছ ধরিছিলি କିମ୍ବା ମିଚିଗନର ଏକ ହ୍ରଦରୁ କିଛି ମାଛ ଧରିଥିଲି।
ପୁଣି
ମୁଁ ତଳକୁ ଓହ୍ଲାଇ ଆସିଲି ଆଉ ତଳେ ଥିବା ସେହି ସ୍ଥାନଟିକୁ ମୁଁ ଓହ୍ଲାଇ ଆସିଲି। ପୁଣି ସେମାନେ ଘରେ ତେଲ ଟିକେ କିମ୍ବା ମାଛ ଭାଜିବା ପାଇଁ ଘିଅ ଟିକେ ମଧ୍ୟ ରଖିନଥିଲେ। ଆଉ ମୁଁ କହିଲି ଘରେ କିଛି ନ ରଖି ସେ ତୁମକୁ ଛାଡି ଚାଲିଗଲେ କି? କହିଥିଲେ ଆରେ ବା, କିନ୍ତୁ ସେ ଈଶ୍ୱରଙ୍କ ସେବକ ଅଟନ୍ତି ଭାଇ ବିଲ, ସେ ତାହା ଅଟନ୍ତି। କହିଥିଲେ ସେ ତାହା ଅଟନ୍ତି। ମୁଁ ଚିନ୍ତା କଲି ଭଲ କଥା, ତୁମ୍ଭର ବୃଦ୍ଧା ହୃଦୟକୁ ଆଶୀର୍ବାଦ ବର୍ତ୍ତୁ। ଭାଇ, ମୁଁ ଆପଣଙ୍କୁ ଠିକ ପାଖରେ ଠିଆ ହୋଇ ରହିବି, ତାହା ସତ୍ୟ କଥା ଅଟେ। ତୁମେ ନିଜର ପତିଙ୍କ ବିଷୟରେ ସେତିକିଟା କଥାକୁ ଚିନ୍ତା କରିଥାଅ, ମୁଁ ଯୋଗଦାନ କରିବାକୁ ପ୍ରସ୍ତୁତ ଅଟେ। ପୁଣି ତା ପାଇଁ ତୁମ୍ଭର ନିକଟରେ ସାହାଯ୍ୟର କାରଣ ହୋଇ ଠିଆ ହେବାକୁ ପ୍ରସ୍ତୁତ ଅଟେ,
ତାହା
ସତ୍ୟ କଥା ଅଟେ। ଆଜିକାଲି ସେପରି ବିଚାରଧାରାର ଅଧିକ ନାରୀଙ୍କୁ ଆମମାନେ ଆବଶ୍ୟକ କରୁ। ପୁଣି ଆପଣଙ୍କର ପତ୍ନୀମାନଙ୍କ ପାଇଁ ସେପରି ଭାବେ ଚିନ୍ତା କରୁଥିବା ଅଧିକ ପୁରୁଷଙ୍କୁ ଆବଶ୍ୟକ କରୁ, ତାହା ଉଚିତ ବିଷୟ ଅଟେ। କେପରି ଧରଣର ଆଚରଣଯୁକ୍ତ ବିଷୟଟି ପତ୍ନୀଗଣଙ୍କ ପାଇଁ ଉପଯୁକ୍ତ ବିଷୟ ଅଟେ। ଯଦି ପତ୍ନୀଗଣ ଆଉ ପତ୍ନୀଗଣ ସେପରି ଧରଣର ଆଚାର ବିଶିଷ୍ଟ ହୁଅନ୍ତି, ସେହି ପ୍ରକାର ହୋଇ ଏକତ୍ରିତ ଭାବେ ସମ୍ମିଳିତ ହୋଇ ରହନ୍ତି, ତେବେ ଏହା ଏକ ଉଚ୍ଚକୋଟୀୟ ଆମେରିକା ହୋଇଯିବ। ଭଲ ଅବା ମନ୍ଦ ସେମାନଙ୍କ ସହିତ ବାସ କରି ରହନ୍ତୁ। ଯଦି ସେ ପ୍ରକାର ରହନ୍ତି ତେବେ ଏତେ ଗୁଡିଏ ଛାଡ଼ପତ୍ର ଆଉ ହେବ ନାହିଁ। ସୁତରାଂ ଆମେ ସେଠାକୁ ଗଲୁ। ତତ୍ପରେ ମୁଁ ଆଗକୁ ବଢିଲି। ପୁଣି ମୋର ଘରକୁ ଯିବା ରାସ୍ତାରେ ଏହା ଏକ ଅଦ୍ଭୁତ ଧରଣର ବିଷୟ ଥିଲା। ମୁଁ ମିଶାବକା ବାଟ ଦେଇ ତଳକୁ ଚାଲି ଆସିଲି। ପୁଣି ମୁଁ ଛୋଟ ଛୋଟ ମଟରଯାନ ଗୁଡିକୁ ରାସ୍ତା ଉପରେ ରଖାଯାଇଥିବା ଦେଖିଲି। ସେଗୁଡିକ ଉପରେ ଲେଖା ଥିଲା ବଡ ବଡ ଚିହ୍ନ ଗୁଡିକ, ସେଗୁଡିକରେ ଲାଗିଥିଲା କେବଳ ଯୀଶୁ ଅନ୍ଲି ଏଭଳି ବ୍ୟକ୍ତ କରୁଥିଲା। ମୁଁ ଚିନ୍ତା କଲି କେବଳ ଯୀଶୁ ଏହା କଣ ଅର୍ଥ କରେ, ତାହା ନିଶ୍ଚିତ ରୂପେ ଧାର୍ମିକ ମନା ବିଷୟ ଅଟେ। ପୁଣି ମୁଁ ସେ ପାଖକୁ ଚାଲିଗଲି ଆଉ ସେଠାରେ କେତେକ ସାଇକେଲ ରଖାଯାଇଥିଲା, ସେଥିରେ ଲେଖାଯାଇଥିଲା କେବଳ ଯୀଶୁ। କେଡିଲାକରେ T4 ମୋଟର ଯାନରେ ପ୍ରତ୍ୟେକ ବାହନରେ କେବଳ ଯୀଶୁ ଲିଖିତ ଥିବାର ଥିଲା। ମୁଁ ବିଚାର କଲି ଆଚ୍ଛା ତେବେ ତାହା ଯେ କଣ ଅଟେ ଏହା ବିସ୍ମୟ ବ୍ୟକ୍ତ କରେ ନାହିଁ କି? ତେଣୁ ମୁଁ ଏହାର ଚାରିପାଖ ବୁଲିଲି। ପୁଣି ହାସଲ କରି ଜାଣିଲି ଯେ ତାହା ଏକ ଧାର୍ମିକ ଉପାସନା ଅଟେ। ସେଠାରେ 1500 to 2000 ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ପୁଣି ମୁଁ ସବୁକିଛି ବିଷୟକୁ ଶୁଣିଲି। ସେଠାରେ ଚିତ୍କାର କରାଯାଉଥିଲା, ପୁଣି ତଳକୁ ଉପରକୁ ହୋଇ ଡିଆଁ ମରା ଯାଉଥିଲା, ପୁଣି ସେପରି ଚାଲୁଥିଲା। ମୁଁ ବିଚାର କଲି, କହିଲି ପ୍ରକୃତରେ ଧାର୍ମିକ ମାନେ କହିଲେ କଣ ଅଟେ, ସେ କଥାକୁ ମୁଁ ଏଇଠାରେ ଦେଖିବି। ସୁତରାଂ ମୁଁ ନିଜର ପୁରୁଣା ଫୋର୍ ଗାଡ଼ିକୁ ନେଲି। ଆପଣମାନଙ୍କୁ ଜଣା ଯାହା ବିଷୟରେ ମୁଁ ଦାବି କରି କହିଥିଲି ଯେ ତାହା ଘଣ୍ଟାରେ 30 ମାଇଲ ଅତିକ୍ରମ କରିବ, 15 ମାଇଲ ଏପାଖରେ 15 ମାଇଲ ସେପାଖରେ, ଏପରି ତଳକୁ ଉପରକୁ କରି 30 ମାଇଲ ଅତିକ୍ରମ କରିବ। ତେଣୁ ମୁଁ ଏହାକୁ ଗୋଟିଏ ପାଖ କରି ରଖିଦେଲି। ମୁଁ ପାର୍କ କରିବାକୁ ସ୍ଥାନଟି ଯେତେବେଳେ ପାଇଗଲି, ପୁଣି ରାସ୍ତାରେ ପଛକୁ ଫେରି ଚାଲିବାକୁ ଲାଗିଲି। ଭିତରକୁ ଚାଲିଗଲି, ଚାରି ପାଖକୁ ଅନାଇଲି ଆଉ ପ୍ରତ୍ୟେକ ଜଣ ଯେଉଁମାନେ ଠିଆ ହେବାକୁ ସକ୍ଷମ ହୋଇପାରିଲେ ସେମାନେ ସମସ୍ତେ ଠିଆ ହୋଇଥିଲେ। ମୋତେ ସେମାନଙ୍କର ମୁଣ୍ଡ ଆଡ଼କୁ ମୁଣ୍ଡ ଉପରେ ନଜର ପକାଇବାକୁ ପଡିଥିଲା। ଆଉ ସେମାନେ ଚିତ୍କାର କରୁଥିଲେ, ପୁଣି ଡିଆଁ ମାରୁଥିଲେ ଆଉ ପଡି ଯାଉଥିଲେ, ପୁଣି କାନ୍ଦିବାରେ ଲାଗିଥିଲେ। ମୁଁ ଚିନ୍ତା କଲି ଆରେ ବା, ଆଶ୍ଚର୍ଯ୍ୟଜନକ, ତାହା କିପରି ଧରଣର ଲୋକ ଗୁଡା କଟନ୍ତି। ତଥାପି ଯେତେ ଦୀର୍ଘ ସମୟ ଧରି ମୁଁ ସେଠାରେ ଠିଆ ହେଲି, ସେତେ ଅଧିକ ଆଶ୍ୱସ୍ତି ମୁଁ ଅନୁଭବ କଲି। ତାହା ଖୁବ୍ ଉତ୍ତମ ଧରଣ ବୋଲି ଧାରଣା ଜାତ ହେଲା। ସେହି ଲୋକମାନଙ୍କ ମଧ୍ୟରେ ପ୍ରକୃତରେ କିଛି ତ୍ରୁଟି ଦୁର୍ବଳତା ନଥିଲା, ସେମାନେ ଆଦୌ ବାଚାଳ ନଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ମୋତେ କଥାବାର୍ତ୍ତା ହେବାକୁ ପଡିଥିଲା। ସୁତରାଂ ସେମାନେ ଥିଲେ, ସେମାନେ ଉତ୍ତମ ଆଚାର ବିଶିଷ୍ଟ ଲୋକ ଗୁଡାକ ଥିଲେ। ତେଣୁ ମୁଁ କହିଥିଲି ଭଲ କଥା, ବର୍ତ୍ତମାନ ତାହା ତ ସେହି ସମାନ ଉପାସନା ଅଟେ। ଜହିଁରେ ମୁଁ ବାହାରକୁ ଚାଲିଗଲି, ପୁଣି ସେଦିନର ରାତି ତମାମ ବାହାରେ ସେଦିନର ରାତିରେ କଟାଇଲି। ପୁଣି ପରବର୍ତ୍ତୀ ଦିନ ମୁଁ ଭିତରକୁ ଆସିଲି। ପୁଣି ମୋର ଜୀବନ କାହାଣୀରେ ମୁଁ ସେ ବିଷୟକୁ ଆପଣମାନଙ୍କୁ କହିଥିବାର କଥାକୁ ଜାଣେ। ମୁଁ ପ୍ରଚାର ମଞ୍ଚ ଉପରେ 150 to 200 ସେବକଙ୍କ ସହିତ ଉପସ୍ଥିତ ଥିଲି, ପୁଣି ଏଥିରୁ କିଛିଟା ଅଧିକ ମଧ୍ୟ ଥାଇପାରେ। ଆଉ ସେମାନେ ଚାହିଁଥିଲେ ଯେ ସମସ୍ତେ ପରକୁ ପର କରି ଠିଆ ହୁଅନ୍ତୁ, ପୁଣି ସେମାନେ କେଉଁଠାରେ ଅଛନ୍ତି ତାହାକୁ କହନ୍ତୁ। ମୁଁ କହିଥିଲି ୱିଲିୟମ ବ୍ରାନହାମ ସୁଷମାଚାର ପ୍ରଚାରକ ଜାଫର ସର୍ଭିଲରୁ ଅଟେ। ପୁଣି ବସି ପଡିଲି। ଜଣେ ବ୍ୟାପ୍ଟିଷ୍ଟ ଅଟେ। ସୁତରାଂ ବସି ପଡ଼ିଲି। ସେମାନେ ସମସ୍ତେ କେଉଁ ସ୍ଥାନରୁ ଆସିଥିଲେ ପ୍ରତ୍ୟେକ ଜଣ ପରକୁ ପର କରି କହିଥିଲେ। ସୁତରାଂ ତା ପରଦିନ ସକାଳ ବେଳା ମୁଁ ସେଠାରେ ଯାଇ ଉପସ୍ଥିତ ହେଲି। ସେଦିନ ରାତି ତମାମ ମୁଁ ଯାଇ ଖୋଲା ପଡ଼ିଆରେ ଶୋଇଲି ଆଉ ଫୋର୍ଡର ଦୁଇଟି ସିଟ୍ ମଝିରେ ମୋର ପାଇଜାମା ଗୁଡ଼ିକୁ ରଖି ପ୍ରେସ୍ କରିଦେଲି। ଆପଣମାନଙ୍କୁ ତାହା ଜଣା। ସୁତରାଂ ପରଦିନ ସକାଳ ବେଳା ମୋର ଛୋଟ ଟି ସାର୍ଟ ଟି ପିନ୍ଧି ମୁଁ ଉପାସନାକୁ ଚାଲିଗଲି। ପରଦିନ ମୁଁ ମୋର ଛୋଟ ଟି ସାର୍ଟ ପିନ୍ଧି ଉପାସନାକୁ ଗଲି। ମୁଁ ଯାଇପାରିଥିଲି। $3 ପରିମାଣର ଅର୍ଥ ବିନା ମୋ ପାଖରେ ଅଧିକ କିଛି ପଇସା ନଥିଲା। ପୁଣି ଘରକୁ ଫେରିଯିବା ପାଇଁ ମୋର ଗାଡ଼ିରେ ଅଧିକ ପେଟ୍ରୋଲ ନଥିଲା। ତତ୍ପରେ ମୋ ପାଇଁ ମୁଁ କେତୋଟି ରୋଲ୍ ରଖିଥିଲି, ଏପରି ଧରଣର ଶୁଖିଲା ରୋଲ୍ ଗୁଡାକୁ ଆପଣମାନେ ଜାଣନ୍ତି। ତଥାପି ମୁଁ ଠିକ୍ ଠାକ୍ ଥିଲି। ପୁଣି ମୁଁ ଏକ ଜଳାକର୍ଷଣ ଯନ୍ତ୍ରକୁ ରଖିଥିଲି। ମୋ ପାଇଁ ତହିଁରେ ଗୋଟିଏ ଗ୍ଲାସ୍ ପାଣିକୁ ସାଇତି ରଖିଥିଲି, ଆପଣମାନେ ତାହାକୁ ଜାଣନ୍ତି। ପୁଣି ସେମାନେ ସମସ୍ତେ ଖୁବ୍ ଉତ୍ତମ ଆଚରଣ ବିଶିଷ୍ଟ ଲୋକଗୁଡାକ ଥିଲେ। ତେଣୁ ମୁଁ ସେମାନଙ୍କୁ ଟିକିଏ ଚଳଚଞ୍ଚଳ କରି ପକାଇଲି, ଟିକିଏ ଜାଗ୍ରତ କରିଦେଲି। ତତ୍ପରେ ପ୍ରାତଃ ଭୋଜନ ଗ୍ରହଣ କଲି ଆଉ ସେଗୁଡ଼ିକ ସହିତ ମୁଁ ଖାଇପାରିଥାନ୍ତି। ଆଉ ସେମାନେ ଦିନରେ ଦୁଇଥର ଖାଉଥିଲେ, କିନ୍ତୁ ଦାନପାତ୍ରରେ ମୁଁ ପଇସାଟିଏ ସୁଦ୍ଧା ପକାଇ ପାରିଲି ନାହିଁ। ତେଣୁ ମୁଁ କରିବି କି ନାହିଁ ସେଗୁଡ଼ିକ ଉପରେ କିଛି ଟିପ୍ପଣୀ ଦେବି ନାହିଁ। ସୁତରାଂ ମୁଁ ତାପରେ ସେଦିନ ସକାଳ ବେଳେ ସେଠାରେ ଯାଇ ପହଞ୍ଚିଲି ଆଉ କହିଲି ଏହାର ଠିକ୍ ଏହି ଅଂଶକୁ ହିଁ ମୋତେ କହିବାକୁ ଅଛି। ତେଣୁ ସେହି ପ୍ରାତଃକାଳରେ ସେଠାକୁ ଯାଇ ପହଞ୍ଚିଲି ଆଉ ସେମାନେ କହିଲେ ଆମେ ୱିଲିୟମ ବ୍ରାନହାମଙ୍କୁ ଖୋଜୁଅଛୁ। ବ୍ୟାପ୍ଟିଷ୍ଟ ଜଣେ ଯୁବକ ପ୍ରଚାରକ ଗତରାତ୍ରିରେ ପ୍ରଚାର ମଞ୍ଚ ଉପରେ ଉପସ୍ଥିତ ଥିଲେ, କହିଥିଲେ ଆଜିର ପ୍ରାତଃକାଳରେ ସମାଚାର ପରିବେଷଣ କରିବା ଉଦ୍ଦେଶ୍ୟରେ ଆମେ ତାଙ୍କୁ ଖୋଜୁଅଛୁ। ମୋ ପରି ଜଣେ ବ୍ୟାପ୍ଟିଷ୍ଟର ପକ୍ଷରେ ସେମାନଙ୍କ ପରି ତଳେ ଯୋଗ୍ୟ ଲୋକଙ୍କ ମଧ୍ୟରେ ମୋତେ ଆଗକୁ ବଢ଼ିବାର ବିଷୟଟି ଖୁବ୍ କଠିନତମ ବିଷୟ ହେବ ବୋଲି ମୁଁ ବୁଝି ସାରିଥିଲି। ତେଣୁ ମୁଁ ନିଜର ଆସନରେ ଟିକେ ଝୁଙ୍କି ପଡ଼ି ଲୁକାୟିତ ଅବସ୍ଥାରେ ବସି ରହିଲି। ମୁଁ ଗୋଟିଏ ମୋଟା କଣାର ପୋଚା ପୋଚା ଟ୍ରାଉଜର ଆଉ ଟି ସାର୍ଟ ଖଣ୍ଡେ ପିନ୍ଧିଥିଲି, ତାହା ଆପଣମାନଙ୍କ ଜଣାଶୁଣା ବିଷୟ। ପୁଣି ଆମମାନେ ସାଧାରଣତଃ ସେପରି ପୋଷାକ ପିନ୍ଧୁଥିଲୁ, ତେଣୁ ଏହିପରି ଭାବରେ ପଛୁଆ କରି ମୁଁ ଆସନରେ ବସି ପଡ଼ିଲି। ସୁତରାଂ ସେମାନେ ଦୁଇଥର କିମ୍ବା ତିନିଥର କରି ପଚାରିଲେ। ମୁଁ ଜଣେ କୃଷ୍ଣକାୟ ଭାଇଙ୍କ ଠିକ୍ ପାଖରେ ବସିଥିଲି। ଉତ୍ତରାଞ୍ଚଳରେ ସେମାନେ ସମ୍ମେଳନକୁ ଆୟୋଜନ କରିବା ଉଦ୍ଦେଶ୍ୟ ପଡ଼ିଥିଲା, କାରଣ ସେତେବେଳେ ବିଭାଜନର ଏକ ଦୌଡ଼ ଦକ୍ଷିଣାଞ୍ଚଳରେ ହୋଇସାରିଥିଲା। ତେଣୁକରି ସେମାନେ ଏହାକୁ ଦକ୍ଷିଣାଞ୍ଚଳରେ କରିପାରିଲେ ନାହିଁ। ଆଉ ମୁଁ ଏହି ହେତୁ ବିସ୍ମୃତ ହେଲି ଯେ ଏହି କେବଳ ଯୀଶୁ ଓନ୍ଲି କ'ଣ ଅଟେ, ଏହାର ଅର୍ଥଟି କ'ଣ ଥିଲା। ପୁଣି ମୁଁ ବିଚାର କଲି ଏହା ଯେତେଦୂର ପର୍ଯ୍ୟନ୍ତ ଯୀଶୁ ଅଟନ୍ତି ଏହା ସର୍ବୋତ୍ତମ ଭାବେ ଠିକ୍ ଅଟେ। ତେଣୁ ଏହା କୌଣସି ପ୍ରକାର କିଛି ଭିନ୍ନତାକୁ ପରିଚିତ କରେ ନାହିଁ। ଯଦିଓ ଏହା ଅଟେ, ଏହା କିପରି ଧର ଅଟେ ଯେତେବେଳେ କି ଏହା ଅକ୍ଲେଶରେ ତାଙ୍କରି ଅଟେ। ସୁତରାଂ ମୁଁ କିଛି ସମୟ ଧରି ସେଠାରେ ବସି ରହିଲି, ପୁଣି ସେମାନଙ୍କୁ ଲକ୍ଷ୍ୟ କରି ରହିଲି ଆଉ ସେହିପରି ଭାବେ ସେମାନେ ଅଧିକା ଦୁଇ ତିନି ଥର ଡାକିଲେ। ସେମାନେ ଦୁଇ ତିନି ଥର ଡାକିଲେ। ପୁଣି ଏହି କୃଷ୍ଣକାୟ ଭାଇ ଜଣକ ମୋତେ ନଜର ପକାଇ ଦେଖିଲେ। ସେ ପଚାରିଲେ ତୁମେ ତାଙ୍କୁ ଚିହ୍ନ କି। ମୁଁ ସେହିପରି ଥିଲି, ସେଠାରେ ଖୋଜାଖୋଜି ଚାଲିଥିଲା। ସେହି ବ୍ୟକ୍ତିଙ୍କୁ ମୁଁ ମିଛ କହିପାରିଲି ନାହିଁ, ମୁଁ ସେପରି ବିଷୟକୁ ଆଦୌ ଇଚ୍ଛା କରି ନାହିଁ। ମୁଁ କହିଲି ଭାଇ ଦେଖନ୍ତୁ ହଁ ମୁଁ ତାଙ୍କୁ ଚିହ୍ନେ। ସେ କହିଲେ ଭଲ କଥା, ତୁମେ ତାଙ୍କୁ ନେଇଆସ। ମୁଁ କହିଲି ଭଲ କଥା ଭାଇ, ମୁଁ ଆପଣଙ୍କୁ କହିବି। ମୁଁ କହିଲି ଭାଇ ସେଇ ଜଣକ ତ ମୁଁ ଅଟେ, କିନ୍ତୁ ଆପଣ ଦେଖନ୍ତୁ। ମୁଁ କହିଲି ଏହି ଦୁଇଟି ଚିରା ଫଟା ଟ୍ରାଉଜର ଗୁଡ଼ିକୁ ଦେଖନ୍ତୁ, ସେଠାକୁ ଉପରକୁ ଚାଲିଯାଅ। ଆଉ ମୁଁ କହିଲି ଆଦୌ ନୁହେଁ, ମୁଁ ସେଠାରେ ଉପରକୁ ଯାଇ ନପାରେ। ମୁଁ କହିଲି ଏହି ଟ୍ରାଉଜର ହଳକୁ ପିନ୍ଧି ଏହି ଛୋଟ ଟି ସାର୍ଟକୁ ପିନ୍ଧି ମୁଁ ଉପରକୁ ଯାଇପାରେ ନାହିଁ। କହିଲେ ତୁମେ ଯେ କିପରି ଧରଣର ପୋଷାକକୁ ପିନ୍ଧିଥାଅ ଏହି ଲୋକମାନେ ସେ କଥାକୁ ଧରନ୍ତି ନାହିଁ। ଆଉ ମୁଁ କହିଲି ଆଚ୍ଛା ତେବେ ଦେଖନ୍ତୁ, ଆପଣ ଏହାକୁ ଆଦୌ କହନ୍ତୁ ନାହିଁ ଯେ ମୁଁ ଏଠାରେ ଅଛି, ଶୁଣନ୍ତି ତ। ମୁଁ କହିଲି ଦେଖନ୍ତୁ ମୁଁ ଏହି କୋଚା ମୋଚା ଟ୍ରାଉଜର ଘରେ ପିନ୍ଧିଛି, ଏଠାକୁ ଯିବାକୁ ମୁଁ ଆଦୌ ଇଚ୍ଛା କରେ ନାହିଁ। କହିଥିଲେ ୱିଲିୟମ ବ୍ରାନହାମ କେଉଁଠାରେ ଅଛନ୍ତି, ଯେ କେହି ବ୍ୟକ୍ତି ତା ଜାଣନ୍ତି କି। ସେ କହିଥିଲେ ସେ ଏଇଠାରେ ଅଛନ୍ତି, ସେ ଏଇଠାରେ ଅଛନ୍ତି। ଆରେ ବାମ ଆଶ୍ଚର୍ଯ୍ୟଜନକ, ମୋର ମୁଖମଣ୍ଡଳ ପ୍ରକୃତରେ ଲାଲ ହୋଇଗଲା। ଆପଣମାନଙ୍କୁ ଜଣା ଟାଇ ଖଣ୍ଡେ ସୁଦ୍ଧା ପିନ୍ଧି ନଥିଲି। ଆପଣମାନଙ୍କୁ ଜଣା ପୁଣି ଏହି ସାଧାରଣ ପୁରୁଣା ଟି ସାର୍ଟ ଖଣ୍ଡେ ତାହା ଆପଣମାନେ ବୁଝୁଥିବେ। ପୁଣି ସେହି ପରିଧାନର ଛୋଟ କାଟ ହାତ ଦୁଇଟି ଥିଲା। ପୁଣି ସେହି ଜାଗାରେ ମୁଁ ଉପରକୁ ଚାଲି ଚାଲି ଗଲି। ମୋର କାନ ଦେହ ସେତେବେଳେ ଜଳୁଥିଲା। ଗୋଟିଏ ଦୂରଭାଷ ଯନ୍ତ୍ର ସାମ୍ନାକୁ ମୁଁ ଏତେ ପୂର୍ବେ କଦାପି କରିନଥିଲି। ତେଣୁ ପ୍ରଚାର କରିବା ପାଇଁ ମୁଁ ମଞ୍ଚ ଉପରକୁ ଯାଇ ପହଞ୍ଚିଲି। ପୁଣି ମୁଁ ଏପରି ଗୋଟିଏ ବିଷୟବସ୍ତୁକୁ ଗ୍ରହଣ କଲି ଯାହାକୁ ମୁଁ କଦାପି ଭୁଲିବି ନାହିଁ। ନରକରେ ଧନୀ ଲୋକଟି ଆପଣ ଚକ୍ଷୁଦୟକୁ ଖୋଲି ଉପରକୁ ନାଇଲା। ତତ୍ପରେ ସେ ଚିତ୍କାର କଲା। ମୁଁ ବହୁଧା ସେପରି ଧର ତିନୋଟି ବିଷୟକୁ ପ୍ରଚାର କରିସାରିଥିଲି, ଯଥା ଆସ, ଜଣେ ବ୍ୟକ୍ତିଙ୍କୁ ଭେଟ, ତୁମ୍ଭେ ଏହାକୁ ବିଶ୍ୱାସ କର କି। କିମ୍ବା ତତ୍ପରେ ସେ ଚିତ୍କାର କଲା। ସେ ଚିତ୍କାର କଲା, ଏଠାରେ କୌଣସି ପ୍ରକାର ପ୍ରାର୍ଥନା ସଭା ନାହିଁ। ସେ ଚିତ୍କାର କଲା, ଏଠାରେ କୌଣସି ପ୍ରକାର ଶୀତଳ ନାହିଁ। ସେ ଚିତ୍କାର କଲା, ଏଠାରେ କୌଣସି ପ୍ରକାର ଫୁଲ ନାହିଁ। ଏଠାରେ ପ୍ରାର୍ଥନା ସଭା ଗୁଡିକ ନାହିଁ। ସେ ଚିତ୍କାର କଲା, ଏଠାରେ ଗୀତ ନାହିଁ। ସେ ଚିତ୍କାର କଲା, ଏଠାରେ କିଛି ହେଲା ନାହିଁ। ସୁତରାଂ ଏହିସବୁ କିଛି ବାକ୍ୟ ଶେଷ ହେଲା ଉତ୍ତରେ କିପରି ବିସ୍ମୟଜନକ ବିଷୟ। ସେମାନେ ସେବକ ଥିଲେ, ସେମାନଙ୍କ ମଧ୍ୟରୁ କେତେକ ଜଣ ମୋର ଚାରିପାଖ ଘେରିଗଲେ। ପୁଣି ସେମାନଙ୍କ ପାଇଁ ଉପାସନାଟିଏ କରିବା ନିମନ୍ତେ ମୋର ପ୍ରତିଶ୍ରୁତିକୁ ମାଗିଥିଲେ। ପୁଣି ମୁଁ ଚିନ୍ତା କଲି, ଏପରି ହୋଇପାରେ ଯେ ମୁଁ ଜଣେ ଧାର୍ମିକ ମନା ବିଶିଷ୍ଟ ବ୍ୟକ୍ତି ଅଟେ, ଭ୍ରାନ୍ତ ଲୋକଟିଏ ଅଟେ, ବୁଝନ୍ତି ତ। ତେଣୁ ମୁଁ ଚିନ୍ତା କଲି ଏପରି ହୋଇପାରେ, ଦେଖନ୍ତୁ ସେମାନେ ସମସ୍ତେ ଅତି ଉତ୍ତମ ଆଚରଣ ବିଶିଷ୍ଟ ଲୋକଗୁଡାକ ଥିଲେ। ପୁଣି ମୁଁ ସେଠାରୁ ବାହାରି ଚାଲି ଆସିଲି। ଏହି ଜଣେ ବ୍ୟକ୍ତି ଗାଈ ଜଗାଳିର ଏକ ଜୋତାକୁ ପିନ୍ଧି, ପୁଣି ଜଣେ ବୟସ୍କ ଗାଈ ଜଗାଳିର ଟୋପି ପିନ୍ଧି ଆସିଲେ। ମୁଁ ତାକୁ ପଚାରିଲି, ଆପଣ କିଏ ଅଟନ୍ତି? ସେ କହିଲେ, ମୁଁ ଜଣେ ଅମୁକ ପ୍ରାଚୀନ ବ୍ୟକ୍ତି ଅଟେ, ଟେକ୍ସାସରୁ ଅଟେ। ମୁଁ ବିଚାର କଲି, ଆଚ୍ଛା ତେବେ ତାହା ଦେଖାଗଲା। ଏହି ଜଣେ ଅନ୍ୟ ବ୍ୟକ୍ତି ଢିଲା ଢିଲା ଅସଜା ପ୍ୟାଣ୍ଟ ଗୁଡିକ ସହିତ ଆସି ପହଞ୍ଚିଲେ। ସେମାନେ ସେଗୁଡ଼ିକୁ ପିନ୍ଧି ଗଲ୍ଫ ଖେଳ ଖେଳନ୍ତି ବୋଲି ଆପଣମାନେ ଜାଣନ୍ତି। ପୁଣି ସେମାନଙ୍କ ମଧ୍ୟରୁ ଆଉ ଜଣେ ବ୍ୟକ୍ତି ଛୋଟ କାଟ ଜର୍ସି ସୁଟ୍ ଗୁଡିକ ସହିତ ଆସିଲେ। ସେ କହିଲେ, ମୁଁ ଫ୍ଲୋରିଡାରୁ ଆସିଥିବା ଆଚାର୍ଯ୍ୟ ଅମୁକ ଅଟେ, ଆପଣ ସେଠାକୁ ଆସି ଉପାସନା କରିବେ କି? ମୁଁ ବିଚାର କଲି, ଏଇଠାରେ କୋଚା ମୋଚା ପାଇଜାମା ଆଉ କୁର୍ତ୍ତା ସହିତ ଟି ସାର୍ଟ ସହିତ ମୋ ନିଜର ପରିବାର ମଧ୍ୟରେ ଜଣେ ବାଳକ ରହିଛି, ତା ପ୍ରକୃତରେ ଖୁବ୍ ଆନନ୍ଦଦାୟକ ବିଷୟ ଥିଲା। ଏହିସବୁ ବିଷୟ ଉପରେ ଆଧାରିତ ଥିବା ମୋର ଜୀବନ କାହାଣୀକୁ ଆପଣମାନେ ଶୁଣିଛନ୍ତି। ତେଣୁ ମୁଁ ଏହି ସ୍ଥାନରେ ଅଟକି ଯିବି, ପୁଣି ଏପରି କିଛି ବିଷୟକୁ କହିବି ଯାହାକୁ ମୁଁ ଏଥିପୂର୍ବେ ଆଦୌ କହି ନାହିଁ। ସର୍ବପ୍ରଥମ ବିଷୟ ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ, ତାହାକୁ ମୁଁ ଭୁଲିଯିବାକୁ ଯାଉଥିଲି। ମୋର ବିଗତ ଜୀବନରେ ମୁଁ ଏହାକୁ ପୂର୍ବେ ଜନସମୂହ ସମ୍ମୁଖରେ କଦାପି କହିନଥିଲି। ଆପଣମାନେ ଯେ ମୋତେ ସ୍ନେହ କରିବେ ସେ କଥାକୁ ଆପଣମାନେ ଯଦି ପ୍ରତିଜ୍ଞା କରନ୍ତି, ପୁଣି ଏହାକୁ ପ୍ରକାଶ କରିବା ପୂର୍ବେ ମୁଁ ସେତିକିଟା ସ୍ନେହ ଶ୍ରଦ୍ଧା ଆପଣମାନଙ୍କଠାରୁ ଆଶା କରିଥାଏ। ସେତିକିଟା ସ୍ନେହକୁ ଆପଣ ଏଥିମନ୍ତେ ମୋତେ ଦେବେ ବୋଲି ପ୍ରତିଜ୍ଞା କରିବେ, ତେବେ ନିଜ ନିଜ ହାତ ଉପରକୁ ଉଠାନ୍ତୁ। ଭଲ କଥା, ତାହା ଆପଣମାନଙ୍କର ପ୍ରତିଜ୍ଞା ଅଟେ। ଏହା ସହିତ ଆବଦ୍ଧ କରି ରଖିବାକୁ ମୁଁ ଆଗକୁ ବଢୁଅଛି। ସେଦିନର ରାତ୍ରିବେଳା ଆରାଧନାରେ ବସିଥିବା ସମୟରେ ଯେତେବେଳେ ସେମାନେ ଗୀତଟିକୁ ଗାନ କରିଥିଲେ, ସେମାନେ ନିଜ ନିଜର ହାତକୁ ତାଳିରେ ବଜାଇଥିଲେ। ପୁଣି ସେମାନେ ତାଳି ମାରି ଗୀତ ଗାଇଥିଲେ। ସେହି ଛୋଟ ଗୀତଟି ତାହା ଥିଲା, ତାହା ଯେ ରକ୍ତ ଥିଲା ଏହାକୁ ମୁଁ ଜାଣେ, ତାହା ଯେ ରକ୍ତ ଥିଲା ଏହାକୁ ମୁଁ ଜାଣେ। ଆଉ ସେମାନେ ଖାଲି ସ୍ଥାନ ମଧ୍ୟରେ ତଳକୁ ଉପରକୁ କରି ଦୌଡୁଥିଲେ। ପୁଣି ପ୍ରତ୍ୟେକ ଜଣ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଚିତ୍କାର କରୁଥିଲେ ଆଉ ପ୍ରଶଂସାକାର କରୁଥିଲେ। ମୁଁ ଚିନ୍ତା କଲି, ତାହା ମୋତେ ସବୁଠାରୁ ଉତ୍ତମ ବିଷୟରେ ଲାଗୁଛି। ମୁଁ ଆରମ୍ଭ କଲି, ଆଉ ସେମାନେ ସବୁବେଳେ ପ୍ରେରିତ କ୍ରିୟାର ବିବରଣୀକୁ ଉଦ୍ଧୃତ କରୁଥିଲେ। ପ୍ରେରିତ 2:4, ପ୍ରେରିତ 2:38, ପ୍ରେରିତ 10:49, ଏହିସବୁ ପଦପର୍ବକୁ ଦୋହରାଉଥିଲେ। ମୁଁ ଚିନ୍ତା କଲି, କୁହ ଦେଖି ତାହା ଶାସ୍ତ୍ରାନୁସାରେ ଅଟେ। ପୂର୍ବରୁ ମୁଁ ଏହାକୁ ସେ ପ୍ରକାର କଦାପି ଦେଖିନଥିଲି, କିନ୍ତୁ ଓହୋ, ମୋର ହୃଦୟଟି ଜଳୁଥିଲା। ଚିନ୍ତା କଲି, ତାହା ଚିତ୍ତାକର୍ଷକ ବିଷୟ ଅଟେ। ମୁଁ ସର୍ବପ୍ରଥମେ ସେମାନଙ୍କୁ ଏତେ ଭେଟିଥିଲି, ମୁଁ ଚିନ୍ତା କଲି ଯେ ସେମାନେ ସମସ୍ତେ ଭଣ୍ଡଗୁଡାକ ଅଟନ୍ତି। ଆଉ ମୁଁ ଚିନ୍ତା କଲି, ଆରେ ବା, ବର୍ତ୍ତମାନ ସେମାନେ ତ ଦଳେ ସ୍ୱର୍ଗଦୂତ ଅଟନ୍ତି। ବୁଝନ୍ତୁ, ଯଥାଶୀଘ୍ର ମୁଁ ମୋର ବିଚାର ଆଧାରକୁ ପରିବର୍ତ୍ତନ କଲି। ତେଣୁ ପରବର୍ତ୍ତୀ ଦିନର ସକାଳ ବେଳା ଏହିସବୁ ଉପାସନାକୁ ପରିଚାଳନା କରିବାକୁ ପ୍ରଭୁ ମୋତେ ଯେତେବେଳେ ସୁଯୋଗ ଦେଲେ, ମୁଁ ବିଚାର କଲି, ଆରେ ବା, ଚମତ୍କାର, ଏହି ଏକ ଦଳ ଲୋକଙ୍କ ସହିତ ମୁଁ ଯୋଗାଯୋଗ ରକ୍ଷା କରିବି। ତାହା ତ ନିଶ୍ଚିତ ରୂପେ ସେପରି ଧରଣର ଏକ ବିଷୟ ଅଟେ ଯାହାକୁ ସେମାନେ ପ୍ରାୟତଃ ଚିତ୍କାରକାରୀ ମେଥଡିଷ୍ଟ ବୋଲି କହୁଥିଲେ। କେବଳ କିଛି ଦୂରକୁ ଚାଲିଯିବା ପରେ ମୁଁ ଚିନ୍ତା କଲି, ଏହା ସମ୍ଭବତଃ ତାହା ହିଁ ଅଟେ। ତେଣୁ ମୁଁ ଚିନ୍ତା କଲି, ଭଲ କଥା, ମୁଁ ଅଟେ ତାହାକୁ ମୁଁ ନିଶ୍ଚିତ ରୂପେ ପସନ୍ଦ କରେ। ଆରେ ବା, ସେମାନଙ୍କ ସମ୍ବନ୍ଧରେ ସେପରି ବିଷୟ ରହିଛି ଯାହାକୁ ମୁଁ ପସନ୍ଦ କରେ। ସେମାନେ ସମସ୍ତେ ବିନମ୍ର ଅଟନ୍ତି, ପୁଣି ପ୍ରୀତିପଦ ବ୍ୟକ୍ତିଗଣ ଅଟନ୍ତି। ତଥାପି ଗୋଟିଏ କଥାକୁ ମୁଁ ଆଦୌ ବୁଝିପାରିଲି ନାହିଁ, ତାହା ବିଭିନ୍ନ ଭାଷାରେ ପରଭାଷା କରିବାର ବିଷୟ ଥିଲା, ତାହା ମୋତେ ବିଚଳିତ କଲା। ଆଉ ମୁଁ ବ୍ୟସ୍ତ ଥିଲି, ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, କହନ୍ତୁ ଏଠାରେ ଜଣେ ବସିଛନ୍ତି, ପୁଣି ଅନ୍ୟ ଜଣକ ଠିକ ପାଖରେ ବସିଛନ୍ତି, ପୁଣି ସେମାନେ ଦଳର ନେତା ଥିଲେ। ଏହି ଜଣକ ଠିଆ ହୋଇ ପଡ଼ନ୍ତି ଆଉ ପରଭାଷା ଗୁଡ଼ିକରେ କଥାବାର୍ତ୍ତା କରନ୍ତି, ପୁଣି ଅପର ଜଣକ ତାହାକୁ ବ୍ୟାଖ୍ୟା କରନ୍ତି, ଆଉ ଉପାସନା ଗୁଡ଼ିକ ନିମନ୍ତେ ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ିକ ନିମନ୍ତେ କହନ୍ତି। ମୁଁ ଚିନ୍ତା କଲି, ଆରେ ବା, ମୋତେ ତାହାକୁ ବୁଝିବାକୁ ହିଁ ଅଛି, ମୋତେ ନିହାତି ପକ୍ଷେ ଏହାକୁ ଜାଣିବାକୁ ଅଛି। ଆଉ ତେଣୁ ଏ ଆଡ଼କୁ ପୁଣି ସେ ଆଡ଼କୁ ପରସ୍ପରର ପରିପୂରକ, ଏଇ ଆଡ଼କୁ ପଡ଼େ ପୁଣି ଅନ୍ୟ ଆଡ଼କୁ ସୁଦ୍ଧା ପଡ଼େ। ଆଉ ପ୍ରତ୍ୟେକ ଜଣ ପରଭାଷା କଥାବାର୍ତ୍ତା କରିବେ, ପୁଣି ଅର୍ଥ ପ୍ରକାଶ କରିବେ, ଆଉ ମଣ୍ଡଳୀର ବାକି ସଦସ୍ୟ ମଧ୍ୟ ଭାଷାରେ କହିବେ, କିନ୍ତୁ ସେହି ଦୁଇ ଜଣ ବ୍ୟକ୍ତିଙ୍କ ନ୍ୟାୟ ସେମାନଙ୍କର କହିବାର ବିଷୟରେ କିଛି ହେଲେ ଅର୍ଥ ପ୍ରକାଶ କରାହେଲା ନାହିଁ। ପୁଣି ସେମାନେ ଉଭୟ ପରସ୍ପରର ଅଧିକ ନିକଟରେ ଏକତ୍ରିତ ହୋଇ ବସିଥିଲେ। ମୁଁ ବିଚାର କଲି, ଆରେ ବା ଚମତ୍କାର, ସେମାନେ ନିହାତି ପକ୍ଷେ ଦୂତଗଣ ଅଟନ୍ତି। ସୁତରାଂ ସେଠାରେ ପଛ ପାଖରେ ବସିଥିବା ଅବସରରେ ତାହା ଯେକୌଣସି ବିଷୟ ଥିଲା ନା କାହିଁକି ଆପଣମାନଙ୍କୁ ଜଣା, ତାହାକୁ ମୁଁ ଆଦୌ ବୁଝିପାରିଲି ନାହିଁ, ଏହା ମୋ ଉପରକୁ ଆସିଥିଲା। ପୁଣି ବିଷୟ ଗୁଡ଼ିକୁ ବୁଝିବା ନିମନ୍ତେ ମୁଁ ଏକ ପନ୍ଥାକୁ ହାସଲ କରିଅଛି, ଯଦି ଏହାକୁ ମୋତେ ଜଣାଇବା ନିମନ୍ତେ ପ୍ରଭୁ ଇଚ୍ଛା କରନ୍ତି ଆପଣଙ୍କୁ ଜଣା। ପୁଣି ମୁଁ କରେ ନାହିଁ, ତାହା ହିଁ ସେହି କାରଣଟି ଅଟେ ଯେଉଁପାଇଁ ମୁଁ କହିଥାଏ, ଏହାକୁ କଦାପି ପ୍ରକାଶ କରି କୁହ ନାହିଁ, ଜନସାଧାରଣଙ୍କ ସମ୍ମୁଖରେ ଆଦୌ ପ୍ରକାଶ କର ନାହିଁ। ଯଦି କୌଣସି ବିଷୟକୁ ମୁଁ ଜାଣିବାକୁ ଚାହେଁ, ତେବେ ସେସବୁ କଥାକୁ ପ୍ରଭୁ ବସ୍ତୁତଃ ମୋତେ କହିଥାନ୍ତି, ତାହା ହିଁ ଏଥିପାଇଁ ଏକ ବରଦାନ ଅଟେ। ଆପଣ ଧ୍ୟାନ ଦିଅନ୍ତୁ, ତେଣୁ ଆପଣମାନେ ଏହାକୁ ଅନାୟାସରେ ଲୋକମାନଙ୍କ ସାମ୍ନାରେ ସାମାନ୍ୟ ଭାବେ ପ୍ରକାଶ କରିପାରନ୍ତି ନାହିଁ। ଏହା ତ ସେପରି ଧର ଏକ ଆଚରଣ ଅଟେ, ଅର୍ଥାତ୍ ଘୁଷୁରୀଙ୍କ ମୁଖ ଆଗରେ ମୁକ୍ତାଗୁଡ଼ାକୁ ଫୋପଡ଼ିବା ପରି ବିଷୟ ଅଟେ, ଏହା ତ ବିଶୁଦ୍ଧ ବିଷୟ ଅଟେ, ପବିତ୍ର ବସ୍ତୁ ଅଟେ। ସୁତରାଂ ତାହାକୁ କରିବା ନିମନ୍ତେ ଆପଣମାନେ କଦାପି ଚାହାନ୍ତି ନାହିଁ, ତେଣୁ ପରମେଶ୍ୱର ମୋତେ ଦାୟୀ ବୋଲି ଗଣନା କରିବେ। ଭାଇମାନଙ୍କ ସହିତ କଥାବାର୍ତ୍ତା କରିବାର ବିଷୟ, ପୁଣି ସେପରି ଧରଣର ଆଚରଣ ବ୍ୟବହାର ପରି କାର୍ଯ୍ୟ, ଜଣେ ଭାଇର ବିରୁଦ୍ଧରେ କୌଣସି ମନ୍ଦ କଥାକୁ ହାସଲ କରିବାକୁ ମୁଁ କଦାପି ଚେଷ୍ଟା କରିବି ନାହିଁ। ଏକଦା ଜଣେ ବ୍ୟକ୍ତିଙ୍କ ସହିତ ମେଜର ନିକଟରେ ବସିଥିବା ଅବସରରେ ସେ ମୋ ଗଳାକୁ କୁଣ୍ଢାଇ ଧରି ବସିଥିଲେ, କହିଥିଲେ, ଭାଇ ବ୍ରାହ୍ମ, ମୁଁ ଆପଣଙ୍କୁ ସ୍ନେହ କରେ। ପୁଣି କିଛିଟା ଶକ୍ତି ଯେପରିକି ସଞ୍ଚାଳିତ ହେଉଥିଲା, ସେ କଥାକୁ ମୁଁ ଅନୁଭବ କରି ଚାଲିଥିଲି। ମୁଁ ତାଙ୍କ ଆଡ଼କୁ ଦେଖିଲି, ସେ ମୋତେ ତାହା କହିବାକୁ ଯୋଗ୍ୟ ହୋଇ ପାରିନଥାନ୍ତେ, ଏହାକୁ କରିନଥିଲେ ବୋଲି ମୁଁ ଜାଣିଥିଲି। ଦେଖନ୍ତୁ, ଯେହେତୁ ଏହା ସେଠାରେ ରହିଥିଲା, ସେ ତ ପ୍ରକୃତରେ ଭଣ୍ଡ ବ୍ୟକ୍ତି ଥିଲେ, ଯଦି କେହି ଜଣେ କଲାପି ସେପରି ଥିଲେ। ଦେଖନ୍ତୁ, ଆଉ ଠିକ୍ ସେହିଠାରେ ମୋର ଉଭୟ ପାର୍ଶ୍ୱକୁ ଆପଣ ହସ୍ତଦ୍ୱୟରେ କୁଣ୍ଢାଇ ଧରିଥିଲେ। ମୁଁ କହିଥିଲି, ଆଚ୍ଛା, ତେବେ ଠିକ୍ ଅଛି, ତତ୍ପରେ ଦୂରକୁ ଚାଲିଗଲି। ତାହାକୁ ଜାଣିବାକୁ ମୁଁ ଆଦୌ ଇଚ୍ଛା ରଖେ ନାହିଁ, ମୋର ଜଣେ ଭାଇ ରୂପେ ମୁଁ ତାଙ୍କୁ ବୁଝିବାକୁ ଚାହେଁ, ଯେପରିକି ମୁଁ ତାଙ୍କୁ ଚିହ୍ନିଥାଏ। ପୁଣି ଏହାକୁ ସେହିପରି ଭାବେ ବଢିବାକୁ ଦିଆଯାଉ, ପରମେଶ୍ୱର ଏହାର ଅବଶିଷ୍ଟ ବିଷୟକୁ କରନ୍ତୁ, ବୁଝନ୍ତି ତ। ପୁଣି ମୁଁ ଆଦୌ ଚାହେଁ ନାହିଁ, ଜାଣେ ନାହିଁ, ଏହିସବୁ କଥାକୁ ଜାଣିବାକୁ ଆଦୌ ଇଚ୍ଛା ରଖେ ନାହିଁ। ପୁଣି ବହୁତ ଏହିସବୁ ବିଷୟ ଉପରେ ବିଚାର କରିଥାଏ, ତଥାପି ତାହା ଏହି ଆରାଧନା ମଧ୍ୟରେ ନାହିଁ। ମୁଁ ଏକ କୋଠରୀ ମଧ୍ୟରେ ବସିଥିବି, ପୁଣି ଭୋଜନାଳୟରେ ବସିଥିବି, ପୁଣି ଯେ ସକଳ ଘଟଣା ଘଟିବାକୁ ଯାଉଅଛି ପବିତ୍ର ଆତ୍ମା ସେସବୁକୁ ମୋତେ କହିଦେବେ। ଏଠାରେ ଠିକ୍ ଏତେବେଳେ ଉପସ୍ଥିତ ଥିବା ବ୍ୟକ୍ତିଗତ ଜାଣନ୍ତି ଯେ ତାହା ନିରାଟ ସତ୍ୟ କଥା ଅଟେ। ମୁଁ ଆପଣ ଗୃହରେ ବସି ରହିଥିବି, ପୁଣି ମୁଁ ଏପରି କହିବି, ଏତେବେଳେ ଅତିଶୟ ଯତ୍ନବାନ ହୁଅନ୍ତୁ। କିଛି ସମୟ ଉତ୍ତରେ ମୋଟର ଯାନଟି ଆସିବାକୁ ଯାଉଅଛି, ସେହି ଜଣକ ଅମୁକ ଅମୁକ ବ୍ୟକ୍ତି ହେବେ, ସେମାନଙ୍କ ଭିତରକୁ ନେଇ ଆସନ୍ତୁ, କାରଣ ସେମାନେ ଏଠାକୁ ଆସିବେ ବୋଲି ପ୍ରଭୁ କହିଛନ୍ତି। ଆମେମାନେ ରାସ୍ତା ଉପରେ ଯେତେବେଳେ ଚାଲୁ, ସେତେବେଳେ କେତେକ ନିଶ୍ଚିତ ଧରଣର ଘଟଣା ଘଟିଥିବ, ସେପରି ଦୋଛକି ସ୍ଥାନକୁ ଲକ୍ଷ୍ୟ କରନ୍ତୁ, ଯେହେତୁ ଆମମାନେ ପ୍ରାୟତଃ ଧକ୍କା ଖାଇବାକୁ ଯାଉଅଛୁ। ଆଉ ଲକ୍ଷ୍ୟ କରନ୍ତୁ, ତାହା ଯଦି ତାହା ହୋଇନଥିବ, ରାସ୍ତାରେ ଦେଖନ୍ତୁ, ପ୍ରତିଥର ନିଶ୍ଚିତ ରୂପେ ସଠିକ ରୂପେ ହୋଇ ଥାଏ। ତେଣୁକରି ସେପରି ଧରଣ ପରିସ୍ଥିତି ମଧ୍ୟକୁ ଆପଣମାନେ ନିଜକୁ ଅଧିକ ରୂପେ ସଂଯୁକ୍ତ କରିପାରନ୍ତି ନାହିଁ, କାରଣ ଆପଣ କରିବେ ଏହା ଏପରି ଅଟେ, ଆପଣ ଏହାକୁ ଆଦୌ ବୁଝିପାରନ୍ତି ନାହିଁ। ଏହା ଈଶ୍ୱରଙ୍କର ଏକ ବରଦାନ ଅଟେ, ତଥାପି ଏହା ସହିତ କଣ ଯେ ଆପଣ କରନ୍ତି ଆପଣଙ୍କୁ ଅବଶ୍ୟ ଧ୍ୟାନ ସହିତ ଦେଖିବାକୁ ଅଛି। ପରମେଶ୍ୱର ଆପଣଙ୍କୁ ଏଥିପାଇଁ ଦାୟୀ କରିବେ। ମୋସାଙ୍କ ଆଡକୁ ଧ୍ୟାନ ଦିଅନ୍ତୁ। ମୋସା ପରମେଶ୍ୱର ପ୍ରେରିତ ଜଣେ ବ୍ୟକ୍ତି ଥିଲେ, ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? ପୂର୍ବରୁ ମଣ୍ଡିତ ହୋଇଥିଲେ, ପୂର୍ବରୁ ଅଭିଷିକ୍ତ ହୋଇଥିଲେ, ପୁଣି ଏକ ଭାବବାଦୀ ରୂପେ ଗଣ୍ୟ ହେଲେ, ଆଉ ପରମେଶ୍ୱର ସେଠାରୁ ତାଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦେଲେ। କହିଥିଲେ ଯାଇ ପ୍ରସ୍ତରଙ୍କ ସହିତ ଆଳାପ କର। ଏହାଙ୍କୁ ଆଘାତ ଦେଲା ଉତ୍ତରେ ସେପରି କହିଥିଲେ, କହିଥିଲେ ଯାଇ ପ୍ରସ୍ତରଙ୍କ ସହିତ ଆଳାପ କର, ପୁଣି ଏହା ନିଜର ଜଳକୁ ପ୍ରଦାନ କରିବ। କିନ୍ତୁ ସେଠାରେ ମୋସାଙ୍କର କ୍ରୋଧ ପ୍ରବଳ ରୂପେ ପ୍ରଜ୍ୱଳିତ ହେଲା, ଆଉ ସେ ପ୍ରସ୍ତରଟିକୁ ଜୋରରେ ଆଘାତ କଲେ, ପାଣି ଆଦୌ ବାହାରିଲା ନାହିଁ, ତେଣୁ ସେ ଏହାକୁ ପୁନର୍ବାର ଆଘାତ କଲେ। ପଚାରିଲେ ତୁମମାନେ ବିଦ୍ରୋହୀ ଗଣ ଅଟ, କହିଲେ ଏହି ପ୍ରସ୍ତରରୁ ଆମମାନଙ୍କୁ ଅବଶ୍ୟ ଜଳ ନିର୍ଗତ କରିବାକୁ ଆବଶ୍ୟକ ଅଛି କି? ପରମେଶ୍ୱରରେ କଣ କଲେ ସେ କଥାକୁ ଆପଣମାନେ ଧ୍ୟାନ ଦିଅନ୍ତି କି? ପାଣି ବାହାର ହେଲା, କିନ୍ତୁ କହିଲେ ମୂଷା ଏଠାକୁ ଉପରକୁ ଆସ, ତାହା ହିଁ ଏହାର ଶେଷ ପର୍ଯ୍ୟାୟ ଥିଲା। ବୁଝନ୍ତୁ, ଆପଣମାନଙ୍କୁ ସେହି ସବୁ ଘଟଣାକୁ ଧ୍ୟାନ କରିବାକୁ ହିଁ ଅଛି। ତେଣୁ ଆପଣମାନେ ଅଲୌକିକ ବରଦାନ ଗୁଡିକ ସହିତ ଆପଣମାନେ କଣ କରନ୍ତି? ଜଣେ ପ୍ରଚାରକଙ୍କ ପରି, ଜଣେ ଉତ୍ତମ ସାମର୍ଥ୍ୟ ପ୍ରଚାରକଙ୍କ ପରି, ଆଉ ବାହାରି ପଡ଼ନ୍ତି ପୁଣି ଭେଟି ଗୁଡ଼ିକୁ ଆଉ ଅର୍ଥ ଗୁଡ଼ିକୁ ସଂଗ୍ରହ କରିବା ନିମନ୍ତେ କେବଳ ପ୍ରଚାର କରନ୍ତି। ପରମେଶ୍ୱର ଏଥିପାଇଁ ତାଙ୍କୁ ଦାୟୀ କରିବେ, ତାହା ସତ୍ୟ କଥା ଅଟେ। ଅଲୌକିକ ବରଦାନ ଗୁଡିକ ସହିତ ଆପଣମାନେ ଯେ କଣ କରନ୍ତି ସେ ବିଷୟକୁ ଆପଣମାନଙ୍କୁ ଧ୍ୟାନ ସହିତ ଲକ୍ଷ୍ୟ କରିବାକୁ ଅଛି। ଅଥବା କେତେକ ମଣ୍ଡଳୀ ନିମନ୍ତେ ସମ୍ମାନ ଅର୍ଜନ କରିବାକୁ କିମ୍ବା ଖ୍ୟାତି ଅର୍ଜନ କରିବାକୁ ଚେଷ୍ଟା କରନ୍ତି, କିମ୍ବା ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଖ୍ୟାତି ଅର୍ଜନ କରନ୍ତି। ମୁଁ ତ ଦୁଇଟି କିମ୍ବା ତିନୋଟି ରାତ୍ରିର ଆରାଧନା ସମୟକୁ ପସନ୍ଦ କରିବି, ପୁଣି ତୁରନ୍ତ ଚାଲିଯିବି, କୌଣସି ଅନ୍ୟ ସ୍ଥାନକୁ ଚାଲିଯିବି, ପୁଣି ଶୀଘ୍ର ପୁଣି ବିଳମ୍ବ ହୋଇ ରହିଥିବି, ପୁଣି ଦରିଦ୍ର ହୋଇ ରହିବି। ଏ ପ୍ରକାର ଧରଣକୁ ମୁଁ ଅଧିକ ପସନ୍ଦ କରେ। ମୁଁ ଯେ କଣ ଅର୍ଥ କରିଥାଏ ତାହାକୁ ଆପଣ ବୁଝନ୍ତି? ଆଜ୍ଞା, ହଁ ବୁଝନ୍ତି। ସବୁବେଳେ ନିଜର ସ୍ଥାନକୁ ସେଇଠାରେ ସୁରକ୍ଷିତ ରଖନ୍ତୁ ଯେଉଁଠାରେ ଈଶ୍ୱର ଆପଣଙ୍କ ହସ୍ତକୁ ଆପଣଙ୍କ ଉପରେ ରଖିପାରନ୍ତି। ବର୍ତ୍ତମାନ ଏହା ଜୀବନର ଭିତର ପାଖର ବିଷୟ ଅଟେ, ତାହାକୁ ମନେ ରଖନ୍ତୁ। ଆଉ ଏହି ଦିବସଟି ମୁଁ ଚିନ୍ତା କଲି, ଆଚ୍ଛା ତେବେ ମୁଁ ଉପର ଆଡ଼କୁ ଚାଲିକରି ଯିବାକୁ ଯାଉଅଛି। ପୁଣି ସେ ଲୋକମାନଙ୍କ ନିମନ୍ତେ ମୁଁ ଅତ୍ୟଧିକ ରୂପେ ସତର୍କ ହୋଇ ରହିଥିଲି। ମୁଁ ଚିନ୍ତା କରିଥିଲି ଏହି ଲୋକମାନଙ୍କ ପାଇଁ ମୁଁ ଅନୁସନ୍ଧାନ କରି ବୁଝିବି। ପୁଣି ଉପାସନା ଶେଷ ହେଲା ଉତ୍ତରେ ମୁଁ ବାହାରେ ସେମାନଙ୍କ ପାଇଁ ଲଗାତାର ରୂପେ ଖୋଜାଖୋଜି କଲି। ମୁଁ ଚାରିଆଡ଼କୁ ଚାହିଁଲି, ସେମାନଙ୍କ ମଧ୍ୟରୁ ଜଣକୁ ମୁଁ ପାଇଲି। ମୁଁ କହିଲି, ମୁଁ ପଚାରିଲି, ମହାଶୟ ଆପଣ କିପରି ଅଛନ୍ତି? ସେ ପଚାରିଲେ, ଆପଣ କିପରି ଅଛନ୍ତି? ପଚାରିଲେ, ଆଜି ସକାଳେ ପ୍ରଚାର କରିଥିବା ସେ ଯୁବକ ପ୍ରଚାର ଜଣକ କଣ ଆପଣ ଥିଲେ କି? ମୁଁ କହିଲି, ସେତେବେଳେ ମୁଁ 23 ବର୍ଷ ବୟସ୍କ ଥିଲି। ମୁଁ କହିଲି, ଆଜ୍ଞା ହଁ। ଆଉ ସେ ପଚାରିଲେ, ଆପଣଙ୍କ ନାମଟି କଣ ଥିଲା? ମୁଁ କହିଲି, ବ୍ରହ୍ମ। ଆଉ ମୁଁ ପଚାରିଲି, ଆପଣଙ୍କ ନାଁ କଣ? ଆଉ ସେ ନିଜର ନାମକୁ ମୋତେ କହିଲେ। ପୁଣି ମୁଁ ଚିନ୍ତା କଲି, ଆଚ୍ଛା ତେବେ ବର୍ତ୍ତମାନ ତାଙ୍କ ଆତ୍ମାଙ୍କ ସହିତ ଏହି ଅବସରରେ ଯଦି ସମ୍ପର୍କ ସ୍ଥାପନ କରାଯାଇପାରେ, ତଥାପି ଏହା ଯେ କଣ ଥିଲା ସେ କଥା ତଥାପି ଜାଣିନଥିଲି। ଆଉ ମୁଁ କହିଲି, ଆଚ୍ଛା ତେବେ ମହାଶୟ କହନ୍ତୁ। ମୁଁ କହିଲି, ଆପଣମାନେ ମହାଶୟଙ୍କ ଏଠାରେ ଏପରି କିଛି ବିଷୟକୁ ହାସଲ କରିଛନ୍ତି ଯାହାକୁ ମୁଁ ହାସଲ କରିନାହିଁ। ସେ ପଚାରିଲେ, ଆପଣ ବିଶ୍ୱାସ କରିବା ଦିନଠାରୁ ପବିତ୍ର ଆତ୍ମାଙ୍କୁ ପାଇଛନ୍ତି କି? ମୁଁ କହିଲି, ଆଜ୍ଞା ଦେଖନ୍ତୁ, ମୁଁ ଜଣେ ବ୍ୟାପ୍ଟିଷ୍ଟ ଅଟେ। ସେ କହିଲେ, ତଥାପି ବିଶ୍ୱାସ କରିବା ସମୟରୁ ଆପଣ ପବିତ୍ର ଆତ୍ମାଙ୍କୁ ପାଇଛନ୍ତି କି? ଆଉ ମୁଁ ପଚାରିଲି, ଆଚ୍ଛା ଭାଇ ଆପଣ କଣ ଅର୍ଥ କରନ୍ତି? ମୁଁ କହିଲି, ଆପଣମାନେ ସମସ୍ତେ ଯାହାଙ୍କୁ ଲାଭ କରିଛନ୍ତି, ମୁଁ କିନ୍ତୁ ତାହାଙ୍କୁ ହାସଲ କରିନାହିଁ, ତାହା ମୋତେ ଜଣା। ମୁଁ କହିଲି, କାରଣ ଆପଣମାନେ ଏପରି କିଛି ବିଷୟକୁ ପାଇଛନ୍ତି ଯାହାକି ଖୁବ୍ ଶକ୍ତିଶାଳୀ ରୂପେ ବୋଧ ହୁଏ, ଆଉ ସେହି ହେତୁରୁ ମୁଁ କହେ। ପଚାରିଲେ, ଆପଣ କଦାପି ପରଭାଷାରେ କଥାବାର୍ତ୍ତା କରିଛନ୍ତି କି? ଆଉ ମୁଁ କହିଲି, ମହାଶୟ ସେପରି ଆଦୌ କରିନାହିଁ। କହିଲେ, ମୁଁ ଯଥାଶୀଘ୍ର ଆପଣଙ୍କୁ କହିଦେବି ଯେ ଆପଣ ପବିତ୍ର ଆତ୍ମାଙ୍କୁ ଆଦୌ ପାଇନାହାନ୍ତି। ଆଉ ମୁଁ କହିଲି, ଆଚ୍ଛା ତେବେ ଯଦି ମୁଁ ତାହା ଯଦି ଏହାକୁ ସମ୍ପାଦନ କରିଥାଏ, ପବିତ୍ର ଆତ୍ମାଙ୍କୁ ଲାଭ କରିବାକୁ ତାହା ଯଦି ସେପରି ଧର କାର୍ଯ୍ୟକୁ କରେ, ତେବେ ମୁଁ ଏହାକୁ କଦାପି ହାସଲ କରିନାହିଁ। ଆଉ ସେ କହିଲେ ପର ଭାଷାରେ ଆପଣ ଯଦି କଥାବାର୍ତ୍ତା କରିନାହାନ୍ତି ତେବେ ତ ଆପଣ ତାହାଙ୍କୁ ଆଦୌ ହାସଲ କରିନାହାନ୍ତି। ତାଙ୍କ ସହିତ କଥାବାର୍ତ୍ତାକୁ ଏହି ପ୍ରକାର ଚଳାଇ ରଖିଥିବା ସମୟରେ ମୁଁ ପଚାରିଲି ମୁଁ ତାଙ୍କୁ ତେବେ କିପରି ଭାବେ ପାଇବି। କହିଲେ ସେଠାରେ ଥିବା କୋଠରୀ ମଧ୍ୟ ପ୍ରବେଶ କରନ୍ତୁ, ତତ୍ପରେ ପବିତ୍ର ଆତ୍ମାଙ୍କୁ ପାଇବା ପାଇଁ ଖୋଜିବାରେ ଲାଗି ପଡନ୍ତୁ। ଆପଣମାନେ ଜାଣନ୍ତି ମୁଁ ଚାହିଁବାରେ ଲାଗିଲି, ମୁଁ ଯେ କଣ କରୁଥିଲି ସେ ବିଷୟକୁ ସେ ଜାଣିନଥିଲେ, ମାତ୍ର ସେ ତ ଥିଲେ। ଆଉ ମୁଁ ବୁଝିଥିଲି ଯେ ସେ ଏକ ପ୍ରକାର ଅଦ୍ଭୁତ ଧରଣର ଅନୁଭୂତିକୁ ହାସଲ କରିଥିଲେ, କାରଣ ସେ ସେପରି ଥିଲେ। ତାଙ୍କର ଆଖି ଦୁଇଟି ଟିକିଏ ପ୍ରତିବିମ୍ବାକୃତ ହେବାରେ ଆରମ୍ଭ କରିଥିଲା, ଉଜ୍ଜଳ ଦିଶିବା ଲାଗିଲା ଯେତେବେଳେ ସେ ମୋ ଆଡ଼କୁ ଦେଖିଲେ। ଆଉ ସେ ଥିଲେ, ସେ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ଥିଲେ, ସେ ପ୍ରକୃତରେ ତାହା ହିଁ ଥିଲେ, ଜଣେ ଶତ ପ୍ରତିଶତ ଖ୍ରୀଷ୍ଟିଆନର ଭାବକୁ ପରିଚିତ କରାଇଥିଲେ, ତାହା ସଠିକ ବିଷୟ ଅଟେ। ଆଚ୍ଛା, ତେବେ ମୁଁ ବିଚାର କଲି ପରମେଶ୍ୱରଙ୍କ ପ୍ରଶଂସା ହେଉ ଏଇଠାରେ ଏହା ରହିଅଛି। ସେଠାରେ କୌଣସି ଏକ ସ୍ଥାନରେ ଥିବା ବେଦି ପାଖକୁ ମୋତେ ଅବଶ୍ୟ ଯିବାକୁ ହିଁ ଅଛି। ମୁଁ ବାହାରକୁ ଚାଲି ଆସିଲି, ଚାରି ଆଡ଼କୁ ଦେଖିଲି, ମୁଁ ବିଚାର କଲି ମୁଁ ଅପର ବ୍ୟକ୍ତି ଜଣଙ୍କୁ ପାଇବି। ପୁଣି ମୁଁ ତାଙ୍କୁ ଯେତେବେଳେ ପାଇଲି ମୁଁ ତାଙ୍କ ସହିତ କଥାବାର୍ତ୍ତା କରି ଲାଗିଲି। ମୁଁ ପଚାରିଲି, ମହାଶୟ ଆପଣ କିପରି ଅଛନ୍ତି? ସେ କହିଲେ, ଆପଣ କେଉଁ ମଣ୍ଡଳୀରେ ଅଟନ୍ତି ତାହା କହନ୍ତୁ। କହିବେ କି? ସେ କହିଲେ, ଆପଣ ଜଣେ ବ୍ୟାପ୍ଟିଷ୍ଟ ଅଟନ୍ତି ବୋଲି ସେମାନେ କହନ୍ତି। ମୁଁ କହିଲି, ହଁ ତାହା ହିଁ। ଆଉ ସେ କହିଲେ, ଆପଣ ଅଦ୍ୟାବଧି ପବିତ୍ର ଆତ୍ମାଙ୍କୁ ପାଇନାହାନ୍ତି, ଆପଣ ତାଙ୍କୁ ପାଇଛନ୍ତି କି? ମୁଁ କହିଲି, ଆଚ୍ଛା ତେବେ ମୁଁ ତାହା ଜାଣେ ନାହିଁ। ପଚାରିଲେ, ଆପଣ କଦାପି ପରଭାଷାରେ କଥାବାର୍ତ୍ତା କରିଛନ୍ତି କି? ମୁଁ କହିଲି, ଆଜ୍ଞା ମୁଁ ସେପରି କିଛି କରିନାହିଁ। ଆଉ ମୁଁ କହିଲି, ଆଚ୍ଛା ତେବେ ମୁଁ ଜାଣିଲି ଆପଣମାନେ ସମସ୍ତେ ଯାହାଙ୍କୁ ଲାଭ କରିଛନ୍ତି, ମୁଁ ତାଙ୍କୁ ଲାଭ କରିନାହିଁ, ସେ କଥାକୁ ମୁଁ ଜାଣେ। ପୁଣି ମୁଁ କହିଲି, କିନ୍ତୁ ମୋର ଭାଇ, ମୁଁ ଏହାଙ୍କ ପାଇଁ ପ୍ରକୃତରେ ଅପେକ୍ଷା କରୁଅଛି। ସେ କହିଲେ, ଆପଣ ତାଙ୍କୁ ପାଇନାହାନ୍ତି। ସେ କହିଲେ, ଭଲ କଥା, ସେଠାରେ ରହିଅଛି, ସେଠାରେ ଏକ ଜଳକୁଣ୍ଡ ପୂର୍ବରୁ ରହିଅଛି। ମୁଁ କହିଥିଲି ମୁଁ ବାପ୍ତିଜିତ ହୋଇସାରିଛି, ମାତ୍ର ମୁଁ କହିଲି ଏହା ସତ୍ତ୍ୱେ ମୁଁ ତାହାଙ୍କୁ ଆଦୌ ହାସଲ କରିନାହିଁ, ଯାହାଙ୍କ ପ୍ରମାଣ ସମସ୍ତେ ହାସଲ କରିଛନ୍ତି। ଆଉ ସେ କହିଲେ, ଭଲ କଥା, ତାହା ଉତ୍ତମ ବିଷୟ ଅଟେ। ମୁଁ ତାଙ୍କୁ ଧରିବା ନିମନ୍ତେ ଚେଷ୍ଟା କରୁଥିଲି, ଆପଣମାନେ ବୁଝନ୍ତୁ। ପୁଣି ମୁଁ ଯଦି କରୁଥିଲି, ପରିଶେଷରେ ମୁଁ ତାଙ୍କ ଆତ୍ମାଙ୍କ ସହିତ ଯେତେବେଳେ ସମ୍ପର୍କ କଲି, ପୁଣି ସେହି ଜଣକ ଅନ୍ୟ ବ୍ୟକ୍ତିଟି ଥିଲେ। ଯଦି ମୁଁ କଦାପି କୌଣସି ନିକୃଷ୍ଟ ଧରଣର କପଟୀଙ୍କ ସହିତ କଥାବାର୍ତ୍ତା କରିଥିଲି, ତେବେ ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ସେ ଥିଲେ, ସେ ତ ବାସ କରୁଥିଲେ। ତାଙ୍କର ସ୍ତ୍ରୀ ଜଣେ କଳା କେଶଧାରୀ ନାରୀ ଥିଲେ, ସେ ଜଣେ ଗୌରବର୍ଣ୍ଣ ବିଶିଷ୍ଟ ନାରୀଙ୍କ ସହିତ ବାସ କରୁଥିଲେ। ପୁଣି ତାଙ୍କ ଗର୍ଭରୁ ଦୁଇଟି ସନ୍ତାନର ସେ ପିତା ଥିଲେ, ମଦ୍ୟପାନ କରୁଥିଲେ, ଅଭିଶାପ ଦେଉଥିଲେ, ମଦ୍ୟଶାଳାକୁ ଧାରଧପର କରୁଥିଲେ, ପୁଣି ଅନ୍ୟାନ୍ୟ ସମସ୍ତ କୁକର୍ମ କରୁଥିଲେ, ତଥାପି ସେହି ସ୍ଥାନରେ ଉପସ୍ଥିତ ଥିଲେ, ପୁଣି ପରଭାଷା ଗୁଡ଼ିକରେ କଥାବାର୍ତ୍ତା କରୁଥିଲେ, ଆଉ ଭାବାଳି ମଧ୍ୟ କରୁଥିଲେ। ଆଉ ମୁଁ କହିଲି, ପ୍ରଭୁ ମୋତେ କ୍ଷମା କରି ଦିଅନ୍ତୁ, ମୁଁ ଘରକୁ ଚାଲିଗଲି, ତାହା ସତ କଥା ଅଟେ। ପୁଣି ମୁଁ କହିଲି, ମୁଁ କେବଳ ପାଇବି, ମୁଁ ଏହାକୁ ବୁଝିପାରେ ନାହିଁ, ଏପରି ଲାଗିଥାଏ ଯେପରିକି ଆଶିଷିତ ପବିତ୍ର ଆତ୍ମା ଅବତରିତ ହେଉଛନ୍ତି, ପୁଣି ତାହା ସେ ଭଣ୍ଡ ବ୍ୟକ୍ତିତ୍ୱ ଉପରେ ଓହ୍ଲାନ୍ତି। ମୁଁ କହିଲି, ଏପରି ହୋଇପାରେ ନାହିଁ, ତାହା ହିଁ ସବୁକିଛି ଅଟେ। ତତ୍ପରେ ଏହି ଦୀର୍ଘ ସମୟର ଅନ୍ତରାଳରେ ଥାଇ ମୁଁ ବାକ୍ୟ ଅଧ୍ୟୟନ କରୁଥିଲି, ପୁଣି କାନ୍ଦୁଥିଲି। ମୁଁ ବିଚାର କଲି, ମୁଁ ଯଦି ସେମାନଙ୍କ ସହିତ ବାହାରକୁ ଚାଲିଯାଏ, ତେବେ ଏସବୁର ଅର୍ଥ ଯେ କଣ ଥିଲା ତାହାକୁ ମୁଁ ଜାଣିପାରିବି। ଏଇଠାରେ ଜଣେ ଖ୍ରୀଷ୍ଟିଆନ ଅଛନ୍ତି, ଜଣେ ପ୍ରକୃତ ଖ୍ରୀଷ୍ଟିଆନ ଅଛନ୍ତି, ପୁଣି ଅନ୍ୟ ଜଣଙ୍କ ପ୍ରକୃତରେ ଜଣେ କପଟୀ ଅଟନ୍ତି। ତତ୍ପରେ ମୁଁ ବିଚାର କଲି, ଏହାର ଅର୍ଥଟି କଣ? ଆରେ ବା, ମୁଁ କହିଲି, ହେ ଈଶ୍ୱର, ଏପରି ହୋଇପାରେ ଯେ ମୋ ମଧ୍ୟ କିଛିଟା ତ୍ରୁଟି ଦୁର୍ବଳତା ଥାଇପାରେ। ପୁଣି ମୁଁ କହିଲି, ଜଣେ ମୌଳିକ ତତ୍ତ୍ୱବାଦୀ ହୋଇଥିବା ଦୃଷ୍ଟିରୁ ତାହା ସବୁ କିଛି ଅଟେ, ଯାହାକୁ ବାଇବଲ କହିଅଛି ତାହାକୁ ଅବଶ୍ୟ ଦେଖିଥାଏ, ଏହାକୁ ନିହାତି ପକ୍ଷେ ସେପ୍ରକାର ହେବାକୁ ହିଁ ଅଛି। ମୋ ମତରେ ସବୁକିଛି ବିଷୟ ଯାହାକି କାର୍ଯ୍ୟକାରୀ ହୁଏ ସେହି ସବୁ ଏହି ବାଇବଲ ମଧ୍ୟରୁ ପ୍ରେରିତ ହେବା ଉଚିତ ଅଟେ, ଅନ୍ୟଥା ଏହା ଆଦୌ ସଠିକ ନୁହେଁ, ଏହାକୁ ସେହି ସ୍ଥାନରୁ ଆଗତ ହେବାକୁ ହିଁ ଅଛି, ଏହାକୁ ବାଇବଲ ମଧ୍ୟରୁ ଅବଶ୍ୟ ପ୍ରମାଣିତ ହେବାକୁ ଅଛି, କେବଳ ଗୋଟିଏ ମାତ୍ର ସ୍ଥାନରୁ ନୁହେଁ, କିନ୍ତୁ ଏହାକୁ ବାଇବଲର ଅନ୍ୟାନ୍ୟ ସମସ୍ତ ଅଧ୍ୟାୟରୁ ପ୍ରମାଣିତ ହେବାକୁ ଅଛି। ମୋତେ ଏହାକୁ ବିଶ୍ୱାସ କରିବାକୁ ଅଛି, ଏହାକୁ ପରସ୍ପର ସହିତ ସମ୍ପର୍କ ରକ୍ଷା କରିବାକୁ ଅଛି, ପୁଣି ଧର୍ମଶାସ୍ତ୍ରର ପ୍ରତ୍ୟେକ ଅଧ୍ୟାୟ ସହିତ ତାଳମେଳ ରଖିବାକୁ ଅଛି, ଅନ୍ୟଥା ମୁଁ ଏହାକୁ କଦାପି ବିଶ୍ୱାସ କରିବି ନାହିଁ। ଆଉ ତତ୍ପରେ ଏହେତୁ ପାଉଲ କହିଥିଲେ ଯଦି କେହି ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସି କୌଣସି ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ। ତେଣୁ ମୁଁ ବାଇବଲକୁ ବିଶ୍ୱାସ କରେ, ତାକୁ ମାନ୍ୟତା ଦିଏ। ଆଉ ମୁଁ କହିଲି ବାଇବଲ ମଧ୍ୟରେ ସେପରି ଧରଣର କୌଣସି ବିଷୟକୁ ମୁଁ କଦାପି ଦେଖିପାରେ ନାହିଁ। 2 ବର୍ଷ ଉତ୍ତାରେ ମୁଁ ଆପଣଙ୍କ ପତ୍ନୀଙ୍କୁ ପୁଣି ସବୁକିଛି ବିଷୟକୁ ହରାଇଲା ଉତ୍ତାରେ ମୁଁ ଗ୍ରୀନ୍ସ ମିଲ୍ ଇଲାକାରେ ଥିଲି। ସେଠାରେ ମୋର ଛୋଟ କାଟ ଏକ ସ୍ଥାନ ଥିଲା, ପ୍ରାର୍ଥନା କରୁଥିଲି। ପ୍ରାୟ 2-3 ଦିନ ପାଇଁ ମୋର ସେଇ ଗୁମ୍ଫାକୁ ଫେରିଗଲି। ଏହା 2 ଦିନର ଅବଧି ଥିଲା। ମୁଁ କିଛିଟା ବିଶୁଦ୍ଧ ପବନକୁ ପ୍ରଶ୍ୱାସରେ ଗ୍ରହଣ କରିବାକୁ ଗୁମ୍ଫାରୁ ବାହାରି ଆସିଲି, କିଛିଟା ପବନକୁ ଗ୍ରହଣ କରିବାକୁ ବାହାରି ଆସିଲି। ପୁଣି ସେଠାରେ ମୁଁ ଯେତେବେଳେ ବାହାରକୁ ଚାଲି ଆସିଲି, ସେଠାରେ ଖଣ୍ଡିଏ କାଠଗଣ୍ଡିର ପ୍ରାନ୍ତ ଭାଗରେ ମୋର ବାଇବଲଟି ରଖାଯାଇଥିଲା। ଠିକ ସେପରି ଭାବରେ ଯେପରିକି ଆପଣମାନେ ଭିତରକୁ ଆସନ୍ତି, ଗୋଟିଏ ପୁରୁଣା ଗଛ ଭାଙ୍ଗି ତଳକୁ ପଡ଼ିଲା କହିଲେ ଏକ କେନା ଥିଲା। ପୁଣି ମୁଁ ତା ଗୋଟିଏ କେନାକୁ ଉପରକୁ ବାହାର କରି ପଡ଼ିଥିଲା, ପୁଣି ଗଛଟି ସେଠାରେ ସାହିତ୍ୟାବସ୍ଥାରେ ପଡ଼ିଥିଲା। ଆଉ ସେହି ଗଣ୍ଡି ଖଣ୍ଡିକ ଉପରେ ମୁଁ ଅଗ୍ରସରେ ବସିପଡ଼ିଲି, ପୁଣି ରାତିରେ ତା ଉପରେ ଶୋଇପଡ଼ିଲି। ଏହିପରି ସାହିତ୍ୟାବସ୍ଥାରେ ଥାଇ ଆକାଶ ବକ୍ଷକୁ ଉର୍ଦ୍ଧ୍ୱ ଦୃଷ୍ଟି କରି ଚାହିଁ ରହିଲି। ମୋର ହାତ ଠିକ ଏହିପରି ଭାବରେ ବିସ୍ତାରିତ ପଡ଼ିଥିଲା। ପୁଣି ସମୟ ସମୟ ସେହିପରି ଭାବରେ କାଠଗଣ୍ଡି ଉପରେ ଶୋଇ ରହୁଥିଲି ଆଉ ପ୍ରାର୍ଥନା କରୁଥିଲି। କେତେଦିନ ଧରି ସେଠାରେ ରହୁଥିଲି, ଆଦୌ ଭୋଜନ ପାନ କିଛି କରୁନଥିଲି, ସେଠାରେ ଥାଏ କେବଳ ପ୍ରାର୍ଥନା କରୁଥିଲି। ପୁଣି କିଛିଟା ସ୍ୱଚ୍ଛ ପବନ ପାଇବା ପାଇଁ ମୁଁ ବାହାରକୁ ବାହାରି ଆସିଲି, ସେ ଗୁମ୍ଫାରୁ ବାହାରି ଆସିଲି। ଏହା ଥଣ୍ଡା ସମୟ ଥିଲା, ସେଠାରେ ଓଦାଳିଆ ଅବସ୍ଥା ଥିଲା। ପୁଣି ମୁଁ ସେଠାରେ ବାହାରି ଆସିଲି ଆଉ ସେଠାରେ ମୋର ବାଇବଲ ରଖାଯାଇଥିଲା, ଯେଉଁଠାରେ ମୁଁ ପୂର୍ବଦିନ ତାହାକୁ ଥୋଇଥିଲି। ଆଉ ଏହା ଏବ୍ରିୟ 6 ଅଧ୍ୟାୟକୁ ଖୋଲିଲା, ପୁଣି ସେଠାରେ ମୁଁ ତାକୁ ପଢ଼ିଲି। ଅତଏବ ଆସ ଆମମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଠାରେ ବିଶ୍ୱାସ, ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଶେଷ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନବସ୍ଥାୟୀ ସିଦ୍ଧି ଲାଭ କରିବାକୁ ଅଗ୍ରସର ହେଉ। ପୁଣି ସେହି ପ୍ରକାର କରୁ, କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନ ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କ ସହଭାଗିତା ହୋଇଅଛନ୍ତି, ପୁଣି ଏହିପରି ଭାବରେ ଅନ୍ୟାନ୍ୟ ବିଷୟ ପାଇଅଛି। କିନ୍ତୁ କହିଥିଲେ, କାରଣ ଯେଉଁ ଭୂମି ଆପଣ ଉପରେ ବାରମ୍ବାର ପତିତ ବୃଷ୍ଟି ଜଳ ପାନ କରେ ଆଉ ଯେଉଁମାନେ ନିମନ୍ତେ ତାହା ଚାଷ କରାଯାଏ ସେମାନଙ୍କର ଉପଯୋଗୀ ସକାଶେ ଉତ୍ପନ୍ନ କରେ, ତାହା ଈଶ୍ୱରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। କିନ୍ତୁ ତାହା ଯଦି କଣ୍ଟା ଓ ଅଗ୍ରାଗ୍ରସ ଉତ୍ପନ୍ନ କରେ, ଏ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି ତାହାର ଚରମଦଶା ଅଗ୍ନିଦାହ। ତତ୍ପରେ ସୁ କରି ଶବ୍ଦ ଏହା କିଛିଟା ପବନ ବହି ଚାଲିଗଲା। ମୁଁ ବିଚାର କଲି ଏଠାରେ ତାହା ରହିଅଛି, ତାହା ସେପରି ଯଦି ହୋଇଥାଏ ତେବେ ମୁଁ ଏତେବେଳେ ତାହା ଶୁଣିବି। ସେ ଏଠାକୁ ମୋତେ ଯୋଗାଇ ଆଣିଲେ, ପୁଣି ଠିକ ଏହି ସମୟରେ ମୋତେ ଏକ ଦର୍ଶନ ଦେବାକୁ ସେ ମନସ୍ଥ କରୁଛନ୍ତି। ତତ୍ପରେ କାଠଗଣ୍ଡିର ଶେଷ ଭାଗରେ ଥାଇ ମୁଁ ସେଠାରେ ଅପେକ୍ଷା ରହିଲି ଆଉ ଅପେକ୍ଷା କଲି। ମୁଁ ଉପରକୁ ଚାଲିଗଲି, ଆଗକୁ ପଛକୁ କରି ଚଲାବୁଲା କରି ପଛକୁ ଫେରି ଚାଲିଲି, କିଛି ହେଲେ ଘଟଣା ଘଟିଲା ନାହିଁ। ମୋର ଗୁମ୍ଫା ମଧ୍ୟକୁ ପୁଣି ଫେରିଗଲି, କିଛି ଘଟିଲା ନାହିଁ। ମୁଁ ସେଠାରେ ଠିଆ ହୋଇ ରହିଲି, ମୁଁ ବିଚାର କଲି, ଆଚ୍ଛା ତେବେ ଏହା କଣ ଅଟେ? ମୋର ବାଇବଲ ଥିବା ସ୍ଥାନକୁ ମୁଁ ପୁଣି ଫେରିଗଲି। ଆରେ ବା, ସେହି ସବୁ ପଦପର୍ବ ପୁନର୍ବାର ମୋ ପାଖକୁ ପ୍ରେରିତ ହେଲା, ମୁଁ ତାକୁ ଉଠାଇ ଆଣିଲି। ପୁଣି ମୁଁ ବିଚାର କଲି, ସେଠାରେ ଏପରି କଣ ଲେଖା ଅଛି ଯାହାକୁ ସେ ମୋତେ ପାଠ କରିବାକୁ ଚାହାନ୍ତି? ମୁଁ ପାଠ କରି ଚାଲିଲି ପରମେଶ୍ୱରଠାରେ ମନ ପରିବର୍ତ୍ତନ ପର୍ଯ୍ୟନ୍ତ, ପୁଣି ସେହିପରି ଭାବେ ଅନ୍ୟାନ୍ୟ ପଦ ଗୁଡାକ ପାଠ କଲି। ତତ୍ପରେ ମୁଁ ତଳକୁ ତଳ କରି ପଢ଼ିଲି, ଯେଉଁଠାରେ ଲେଖାଯାଇଥିଲା, କାରଣ ବର୍ଷା ଜଳ ଭୂମି ଉପରେ ବାରମ୍ବାର ପତିତ ହୋଇ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ ସେମାନଙ୍କର ଉପଯୋଗୀ ଶାକାଦି ଉତ୍ପନ୍ନ କରେ, ତଥାପି କଣ୍ଟା ଓ ଅଗ୍ରାଗ୍ରସ ମଧ୍ୟ ଉତ୍ପନ୍ନ ହୁଅନ୍ତି, ଯେଉଁମାନେ ଅଗ୍ରାହ୍ୟ ହୁଅନ୍ତି, ପୁଣି ସେମାନଙ୍କ ଚରମଦଶା ଅଗ୍ନିଦାହ। ଆଉ ଚମତ୍କାର, ଏହା ମୋତେ ଭିତର ପାଖରୁ ଥରାଇ ଦେଲା। ପୁଣି ମୁଁ ଚିନ୍ତା କଲି, ପ୍ରଭୁ ତା କଣ? ସେ ବିଷୟରେ ଆପଣ ମୋତେ ଟିକିଏ ଗୋଟିଏ ଦର୍ଶନ ଦେବାକୁ ଯାଉଛନ୍ତି କି? ମୁଁ ସେଠାରେ ଉପସ୍ଥିତ ଥିଲି, ପୁଣି କୌଣସି ଏକ ଭିନ୍ନ ଧରଣର ବିଷୟ ନେଇ ତାଙ୍କୁ ପଚାରିବାକୁ ସେଠାରେ ଥିଲି। ତତ୍ପରେ ଯଥାଶୀଘ୍ର ମୋ ସମ୍ମୁଖରେ ମୁଁ ପୃଥିବୀକୁ ଆବର୍ତ୍ତନ ହେଉଥିବା ଅବସ୍ଥା ଦେଖିଲି, ପୁଣି ଏହି ସବୁ ପରିବେଶ ଉପରକୁ ଉତ୍ଥିତ ହେଲା। ପୁଣି ସେତିକି ବେଳେ ଏହାରି ମଧ୍ୟରେ କେହି ଜଣେ ବ୍ୟକ୍ତି ଶୁକ୍ର ବସ୍ତ୍ର ପରିଧାନ କରି ଆପଣଙ୍କ ମୁଣ୍ଡକୁ ଉଠାଇ ଚାଲିଗଲେ, ପୁଣି କିଛିଟା ବୀଜ ଏହିପରି ଭାବରେ ବୁଣୁଥିଲେ। ଆଉ ସେ ଯେତେବେଳେ ଚାଲିଗଲେ ସେ ପାହାଡ଼ ଉପରକୁ ଚଢ଼ିଗଲା ଉତ୍ତରେ କେହି ଜଣେ ଆସୁଥିଲେ। ସେଠାକୁ କେହି ଜଣେ ବ୍ୟକ୍ତି ତାଙ୍କ ପଛେ ପଛେ ଆସି ପହଞ୍ଚିଲେ। କଳା ରଙ୍ଗର ବସ୍ତ୍ର ପିନ୍ଧିଥିଲେ, ଆପଣଙ୍କ ମୁଣ୍ଡକୁ ଅବରୋଧ କରି ରଖିଥିଲା, ପୁଣି ବୀଜ ଗୁଡ଼ିକୁ ବୁଣୁଥିଲା। ଆଉ ଭଲ ବୀଜ ଗୁଡ଼ିକ ଯେତେବେଳେ ଅଙ୍କୁରିତ ହୋଇ ବାହାରି ଆସିଲା, ତାହା ଗହମର ଗଛ ଥିଲା। ତାପରେ ଖରାପ ବୀଜ ଗୁଡ଼ିକ ଯେତେବେଳେ ବାହାରି ଆସିଲା, ତାହା ବାଳୁଙ୍ଗର ଗଛ ଗୁଡ଼ିକ ଥିଲା। ଆଉ ତତ୍ପରେ ପୃଥିବୀ ଉପରେ ଏକ ବଡ଼ ଧରଣର ଦୁର୍ଭିକ୍ଷ ପଡ଼ିଲା। ଆଉ ଗହମ ଆପଣା ମୁଣ୍ଡକୁ ଉପରକୁ ଉଠାଇଲା, ପୁଣି ପ୍ରାୟ ନଷ୍ଟ ହେବା ଲାଗିଲା, ବୃଷ୍ଟି ଜଳ ପାଇଁ ଅପେକ୍ଷା କରିବାକୁ ଲାଗିଲା। ତତ୍ପରେ ମୁଁ ଦେଖିଲି ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜ ନିଜର ମୁଣ୍ଡ ଉପରକୁ ଉଠାଇଲେ, ବୃଷ୍ଟି ଜଳ ଗ୍ରହଣ କରିବାକୁ, ବୃଷ୍ଟି ଜଳ ପ୍ରେରଣ କରିବାକୁ ଈଶ୍ୱରଙ୍କଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ତତ୍ପରେ ମୁଁ ବାଳୁଙ୍ଗା ଗୁଡାକୁ ଦେଖିଲି, ପାଣି ପାଇଁ ଏହା ଆପଣଙ୍କ ମୁଣ୍ଡକୁ ନୁଆଇ ରଖିଥିଲା। ତତ୍ପରେ ବାଦଲର ଏକ ବିରାଟ ଖଣ୍ଡ ଦେଖାଗଲା, ପୁଣି ମେଘରୁ ବୃଷ୍ଟିଧାରା ତଳକୁ ବର୍ଷିବାକୁ ଲାଗିଲା। ପୁଣି ଏହା ଯେତେବେଳେ ହେଲା, ସେହି ଗହମର ଛୋଟ ଗଛ ଗୁଡ଼ିକ ଯାହାକି ଶୋଇପଡ଼ିଥିଲେ ଜାଗି ଉଠିଲେ, ଠିକ ଉପରକୁ ମୁଣ୍ଡ ଟେକିଲେ। ପୁଣି ବାଳୁଙ୍ଗର ଛୋଟ ଛୋଟ ଗଛ ଗୁଡାକ ସେହି ଉଠିଲେ, ଆଉ ଯଥାସାଧ୍ୟ ମୁଣ୍ଡ ଉଠାଇଲେ। ମୁଁ ଚିନ୍ତା କଲି, ଭଲ କଥା, ତାହା ପୁଣି କଣ ଅଟେ? ତତ୍ପରେ ଏହା ମୋ ନିକଟକୁ ପ୍ରେରିତ ହେଲା, ସେଠାରେ ତାହା ଏପରି ଅଟେ, ସେହି ସମାନ ବର୍ଷା ଜଳ ଯାହାକି ଗହମକୁ ବଢ଼ିବାରେ ସାହାଯ୍ୟ କରେ, ତାହା ବାଳୁଙ୍ଗାକୁ ସୁଦ୍ଧା ବଢ଼ିବାରେ ସାହାଯ୍ୟ କରେ। ପୁଣି ସେହି ସମାନ ପବିତ୍ର ଆତ୍ମା ତାହା ଦଳେ ଲୋକଙ୍କ ଉପରେ ଅବତରଣ କରିପାରନ୍ତି, ପୁଣି ତାହା ଅନ୍ୟମାନଙ୍କୁ ଯେପରି ଆଶୀର୍ବାଦ କରନ୍ତି, ଠିକ ତଦନୁସାରେ ଏହା ଜଣେ କପଟି ଭଣ୍ଡ ବ୍ୟକ୍ତିକୁ ସୁଦ୍ଧା ଆଶୀର୍ବାଦ କରନ୍ତି। ଯୀଶୁ କହିଥିଲେ, ସେମାନଙ୍କ ଫଳ ଦ୍ୱାରା ତୁମମାନେ ସେମାନଙ୍କୁ ଚିହ୍ନିବ, ଯଦ୍ୟପି ସେ ଚିତ୍କାର କରନ୍ତି, ପୁଣି ଯଦ୍ୟପି ସେ ଆହ୍ଲାଦିତ ହୁଅନ୍ତି, ତଥାପି ଏହା ତ ତାଙ୍କର ଫଳ ଅଟେ ଯଦ୍ୱାରା ଆପଣ ତାଙ୍କୁ ଚିହ୍ନିବେ। ଆଉ ମୁଁ କହିଲି, ସବୁକିଛି ଏହିଠାରେ ଅଛି, ପ୍ରଭୁ ମୁଁ ଏହାକୁ ହାସଲ କଲି। ମୁଁ କହିଲି, ତେବେ ତ ତାହା ପ୍ରକୃତରେ ସତ୍ୟକଥା ଅଟେ। ଏହି ବ୍ୟକ୍ତି ଜଣକ ପରମେଶ୍ୱରଙ୍କୁ ନ ଚିହ୍ନି ସୁଦ୍ଧା ଆପଣା ବରଦାନକୁ ପାଇପାରନ୍ତି। ସୁତରାଂ ତତ୍ପରେ ମୁଁ ପରଭାଷା ଗୁଡ଼ିକରେ କଥାବାର୍ତ୍ତା କରିବା ବିଷୟରେ ଅତିଶୟ ରୂପେ ସମାଲୋଚନାକାରୀ ହେବାର ଲାଗିଲି, ଆପଣମାନେ ବୁଝନ୍ତି। ମାତ୍ର ଏକଦା ପରମେଶ୍ୱର ମୋ ନିକଟରେ ତାହାକୁ ପ୍ରଘଟ କରିଦେଲେ। ମୋର ସର୍ବପ୍ରଥମ ମନ ପରିବର୍ତ୍ତନକାରୀମାନଙ୍କୁ ମୁଁ ଏକ ନଦୀରେ ବାପ୍ତିଜ କରୁଥିଲି, ଓହାଇଓ ନଦୀରେ ବାପ୍ତିସ୍ମ ଦେଉଥିଲି। ଆଉ ମୁଁ 17 ବ୍ୟକ୍ତିଙ୍କୁ ବାପ୍ତିଜ କରୁଥିଲି। ଯେତେବେଳେ ବାପ୍ତିସ୍ମ କରିବାକୁ ମୁଁ ଆରମ୍ଭ କଲି, ତତ୍ପରେ ମୁଁ କହିଲି, ପିତା ମୁଁ ତାଙ୍କୁ ପାଣିରେ ଯେ ପ୍ରକାର ବାପ୍ତିଜ କଲି, ଆପଣ ସେ ପ୍ରକାର ତାଙ୍କୁ ପବିତ୍ର ଆତ୍ମାରେ ବାପ୍ତିଜ କରନ୍ତୁ। ତତ୍ପରେ ତାଙ୍କୁ ପାଣିରେ ବୁଡ଼ାଇବାକୁ ଆରମ୍ଭ କଲି। ଆଉ ଠିକ ସେତିକି ବେଳେ ଏକ ଚକ୍ରବାୟୁ ଉର୍ଦ୍ଧ୍ୱସ୍ତ ସ୍ୱର୍ଗରୁ ଆସିଲେ, ପୁଣି ଏଠାକୁ ସେ ଆଲୋକଟି ତେଜରେ ଭରପୁର ଥାଇ ସେଠାକୁ ଓହ୍ଲାଇ ଆସିଲେ। ଶତାଧିକ ସଂଖ୍ୟକ ବ୍ୟକ୍ତିଗଣ କୂଳରେ ଉପସ୍ଥିତ ଥିଲେ। ଜୁନ୍ ମାସର ଅପରାହ୍ନ 2 ସମୟରେ ତାହା ଘଟିଥିଲା। ପୁଣି ମୁଁ ଯେଉଁଠାରେ ଠିଆ ହୋଇଥିଲି, ଠିକ ସେହି ସ୍ଥାନରେ ମୋ ମୁଣ୍ଡ ଉପରେ ତାହା ଝୁଲିଥିଲା। ଆଉ ସେହି ଜ୍ୟୋତିରୁ ଏକ ରବ କହିଲେ, ଖ୍ରୀଷ୍ଟଙ୍କ ପ୍ରଥମ ଆଗମନର ସମୟରେ ବାପ୍ତିଜକ ଯୌହନ ଯେପରି ଅଗ୍ରଗତ ହୋଇ ପ୍ରେରିତ ହୋଇଥିଲେ, ଠିକ ସେ ପ୍ରକାର ତୁମେ ମଧ୍ୟ ପାଇଛ, ଏକ ସମାଚାରକୁ ପାଇଛ ଯାହାକି ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବିଷୟକୁ ଅଗ୍ରଘୋଷଣା କରିବ। ମୃତ୍ୟୁରେ ଭୀତତ୍ରସ୍ତ ଥିଲା ପରି ଏହା ମୋତେ ଭୟାତର କରି ପକାଇଲା। ଆମେ ଫେରିଗଲି, ପୁଣି ସମସ୍ତ ଜନତା ସେଠାରେ ଉପସ୍ଥିତ ଥିଲେ, ଧରାଇ କାମ କରୁଥିବା ବ୍ୟକ୍ତିଗଣ ଆଉ ଅନ୍ୟମାନେ ସୁଦ୍ଧା, ଔଷଧ ଦୋକାନୀଗଣ, ପୁଣି ଅନ୍ୟମାନେ ମଧ୍ୟ ସେଠାରେ ନଦୀ କୂଳରେ ଉପସ୍ଥିତ ଥିଲେ। ସେଦିନ ଅପରାହ୍ନରେ ପ୍ରାୟ 200 to 300 ବ୍ୟକ୍ତି ବାପ୍ତିଜିତ ହେଲେ। ଆଉ ସେମାନେ ମୋତେ ଯେତେବେଳେ କାଢ଼ି ଆଣିଲେ, ଆଉ ସେମାନେ ଯେତେବେଳେ ମୋତେ ପାଣିରୁ କାଢ଼ି ଆଣିଲେ, ମୋତେ ସହର ଦେଇ ପାଣିରୁ କାଢ଼ି ଆଣିଲେ, ତତ୍ପରେ ଡିକନଙ୍କର ପୁଣି ଅନ୍ୟମାନେ ପାଖକୁ ଆସିଲେ। ସେମାନେ ମୋତେ ପଚାରିଲେ, ସେହି ଆଲୋକର ଅର୍ଥ ପ୍ରକୃତରେ କଣ ଥିଲା? ପୁଣି ଗିଲେଡ୍ ଏଜ୍ ବ୍ୟାପ୍ଟିଷ୍ଟ ମଣ୍ଡଳୀରୁ ଏକ ଦଳ କୃଷ୍ଣକାୟ ବ୍ୟକ୍ତି ସେଠାରେ ଥିଲେ। ପୁଣି ସେଠାରେ ସ୍ଥିତ ଲୋନ୍ ଷ୍ଟାର ମଣ୍ଡଳୀ ସୁଦ୍ଧା କେତେକ ଦଳ ସେଠାରେ ଉପସ୍ଥିତ ଥିଲେ। ପୁଣି ସେମାନେ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସେଠାରେ ଥିଲେ, ସେମାନେ ତାହାକୁ ଘଟିବାର ଯେତେବେଳେ ଦେଖିଥିଲେ, ସେମାନେ ଚିତ୍କାର କଲେ, କେତେ ଦଳ ମୂର୍ଚ୍ଛା ହୋଇଗଲେ। ସେଠାରେ ଜନୈକା ବାଳିକା ଡଙ୍ଗାରୁ ଓହ୍ଲାଇ ଆସିବାକୁ ଆପ୍ରାଣ ଚେଷ୍ଟା କରୁଥିଲା, କହିଲେ ପହଁରିବାର ଏକ ସୁଟ୍ ପିନ୍ଧି ବସିଥିଲା। ସେ କୌଣସି ଏକ ମଣ୍ଡଳୀରେ ସଣ୍ଡେ ସ୍କୁଲର ଶିକ୍ଷିକା ଥିଲା। ଆଉ ମୁଁ ତାଙ୍କୁ ପଚାରିଲି, ମାର୍ଜି ତୁମେ କ'ଣ ବାହାରି ଆସିବ ନାହିଁ? ସେ କହିଲା, ବିଲି, ମୋତେ ବାହାରି ଆସିବାକୁ ଆବଶ୍ୟକ ନାହିଁ। ମୁଁ କହିଲି, ତାହା ଠିକ ଅଟେ, ତୁମକୁ ଓହ୍ଲାଇ ଆସିବାକୁ ଆଦୌ ଦରକାର ନାହିଁ, କିନ୍ତୁ ସୁସମାଚାର ନିମନ୍ତେ ମୋର ଅନେକ ସମ୍ମାନ ରହିଛି। ପୁଣି ଯେଉଁଠାରେ ମୁଁ ବାପ୍ତିଜ କରୁଛି ତା ପାଇଁ ଅଧିକ ସମ୍ମାନ ରହିଛି। ସେ କହିଲା, ମୋତେ ଅବଶ୍ୟ ସେପରି କହିବାର ନାହିଁ। ପୁଣି ସେଠାରେ ସେ ଯେତେବେଳେ ବସିଥିଲା ଆଉ ବାପ୍ତିଜ କରୁଥିବାର ମୋର ଉପାସ କରୁଥିଲା, ଥଟ୍ଟା କରୁଥିଲା, ଯେହେତୁ ସେ ବାପ୍ତିସ୍ମରେ ବିଶ୍ୱାସ ରଖୁନଥିଲା। ସୁତରାଂ ସ୍ୱର୍ଗଦୂତ ଯେତେବେଳେ ଓହ୍ଲାଇ ଆସିଲେ, ସେ ଡଙ୍ଗା ମଧ୍ୟରେ ଆଗକୁ ହୋଇ ବେହୋସ ହୋଇଗଲା। ଆଉ ଆଜି ସେ ଝିଅଟି ପାଗଳଖାନାରେ ଅଛି। ତେଣୁ କରି ଆପଣମାନେ ପରମେଶ୍ୱର ସହିତ ଆଦୌ ଖେଳି ପାରନ୍ତି ନାହିଁ, ବୁଝନ୍ତି ତ? ପୁଣି କିଛି ଦିନ ଉତ୍ତାରେ ଏକ ସୁନ୍ଦରୀ ଝିଅ ପରବର୍ତ୍ତୀ ଦିନ ମଦ୍ୟପାନ କରିବାକୁ ଲାଗିଲା, ବିୟର ବୋତଲ ଦେହରେ ଧକ୍କା ଖାଇଲା। ପୁଣି ଆପଣଙ୍କ ମୁଖମଣ୍ଡଳରେ ସର୍ବତ୍ର କ୍ଷତଲାଗକୁ ଧାରଣ କଲା ଓ ଭୟଙ୍କର ଦିଶୁଥିବା ଏକ ନାରୀ ରୂପକୁ ଧାରଣ କଲା। ପୁଣି ସେଠାରେ ତାହା ଘଟିଲା। ଆଉ ଜୀବନର ସମସ୍ତ ଚଳାପଥରେ ମୁଁ ତାହାକୁ ଦେଖିଥିଲି, ତାହାଙ୍କୁ କାର୍ଯ୍ୟ କରୁଥିବାର ମୁଁ ଦେଖିଅଛି। ସେହି ଦର୍ଶନ ଗୁଡ଼ିକୁ ଦେଖିଲି, ସେହି ଘଟଣା ଗୁଡ଼ିକ ଯେ କି ପ୍ରକାର ଘଟିବ ତାହାକୁ ଦେଖିଲି। ତତ୍ପରେ କିଛି ଦିନ ପରେ ଏହା ମୋତେ ଭୀଷଣ ରୂପେ ଭାରଗ୍ରସ୍ତ କରି ପକାଇଲା। ଏହା ଯେ ଏକ ଭୁଲ ଧରଣର ବିଷୟ ଥିଲା ସେ କଥାକୁ ମୋତେ ସମସ୍ତେ କହୁଥିଲେ। ପୁଣି ମୁଁ ନିଜର ସେହି ପୁରାତନ ଗତାୟତ କରୁଥିବା ସ୍ଥାନକୁ ଛାଡ଼ିଦେଲି, ଯେଉଁଠାରେ ମୁଁ ସର୍ବଦା ପ୍ରାର୍ଥନା କରୁଥିଲି। ଆଉ ମୁଁ ସେପରି କରୁଥିଲି, ତାହା ଯେ ମୋ ପରକୁ ନ ଆସୁ ସେ ବିଷୟ ଘେନି ମୁଁ ଯେ କେତେ ଅଧିକ ପ୍ରାର୍ଥନା କରୁଥିଲି, ସେଥିରେ କିଛି ହେଲେ ଜାୟସ ନାହିଁ। ଏହା ତଥାପି ମୋ ପରେ ଯେପରି ଭାବେ ହେଉନା କାହିଁକି ଘଟିଲା। ଆଉ ତେଣୁ ମୁଁ କେବଳ ଥିଲି, ମୁଁ ଇଣ୍ଡିଆନା ରାଜ୍ୟର ଖେଳ ନିରୀକ୍ଷକ ଥିଲି। ଆଉ ମୁଁ ଭିତରେ ପଶିଗଲି, ସେଠାରେ କେହି ଜଣେ ବ୍ୟକ୍ତି ବସିଥିଲେ, ଆରାଧନାଳୟର ମୋର ଜଣେ ପିଆନୋ ବାଦକ ଭାଇ ସେ ଥିଲେ। ଆଉ ସେମାନେ ପଚାରିଲେ, ବିଲି, ଆଜିର ଅପରାହ୍ନରେ ତୁମେ ମୋ ସହିତ ମାଡିସନକୁ ଯିବ କି? ମୁଁ କହିଲି, ମୁଁ ଏହାକୁ କରି ନପାରେ, ମୋତେ ଅରଣ୍ୟଶଳଙ୍କୁ ନିହାତି ପକ୍ଷେ ଯିବାକୁ ହିଁ ଅଛି। ପୁଣି ମୁଁ କଲି, ପରର ଘରର ପାଖାପାଖି ସ୍ଥାନକୁ ଫେରି ଆସିଲି, ମୋର ଚମର ପଟିକୁ କାଢୁଥିଲି, ବନ୍ଧୁକର ଚମର ପଟିକୁ ପୁଣି ଅନ୍ୟାନ୍ୟ ସରଞ୍ଜାମକୁ କାଢୁଥିଲି, ପୁଣି ମୋର ସାର୍ଟକୁ ଗୁଡାଉଥିଲି। ଆମେମାନେ ଦୁଇଟି କୋଠରୀ ବିଶିଷ୍ଟ ଏକ ଘରେ ରହୁଥିଲୁ। ଆଉ ମୁଁ ଧୁଆଧୋଇ କରିବାକୁ ପୁଣି ମୋର ଭୋଜନ ପାଇଁ ପ୍ରସ୍ତୁତ କରିବାକୁ ଯାଉଥିଲି। ଆଉ ମୁଁ ଧୁଆଧୋଇ କରି ସାରିଥିଲି, ପୁଣି ଏକ ବିରାଟ ମେପଲ ଗଛର ତଳେ ଘରର ଚାରିପାଖରେ ଥାଇ ବୁଲାବୁଲି କରୁଥିଲି। ଆଉ ହଠାତ୍ କିଛିଟା ପବନ ସୁ କରି ବହିଗଲା। ପୁଣି ମୁଁ ପ୍ରାୟତଃ ଅତିକ୍ରମ କରି ଚାଲି ଆସିଥିଲି। ଆଉ ମୁଁ ଧ୍ୟାନର ସହିତ ଦେଖିଲି, ପୁଣି ମୁଁ ଜାଣିଲି ଯେ ଏହା ପୁନଶ୍ଚ ତାହା ଅଟେ। ମୁଁ ପାହାଚ ଗୁଡ଼ିକର ଉପରେ ବସି ପଡିଲି। ପୁଣି ସେ ଆପଣଙ୍କ ମୋଟରଯାନ ମଧ୍ୟରୁ ଡେଇଁକରି ଆସିଲେ ଆଉ ମୋ ପାଖକୁ ଦୌଡ଼ି ଆସିଲେ, କହିଲେ, ବିଲି, ତୁମେ ମୂର୍ଚ୍ଛା ଯାଇଛ କି? ମୁଁ କହିଲି, ମହାଶୟ, ଆଦୌ ନୁହେଁ। ସେ ପଚାରିଲେ, ବିଲି, ଘଟଣାଟି କଣ ଅଟେ? ପୁଣି ମୁଁ କହିଲି, ମୁଁ କିଛି ହେଲେ ଜାଣି ନାହିଁ। ମୁଁ କହିଲି, ଭାଇ, କେବଳ ଆଗକୁ ବଢି ଚାଲନ୍ତୁ, ତାହା ଯଥୋଚିତ ବିଷୟ ଅଟେ। ଆପଣଙ୍କର ଅଶେଷ ଧନ୍ୟବାଦ। ମୋର ପତ୍ନୀ ବାହାରକୁ ଚାଲି ଆସିଲେ, ପୁଣି ମାଠିଏ ପାଣି ଆଣିଲେ। ସେ କହିଲେ, ପ୍ରିୟ, ଯେ କଣ ଘଟଣା ଘଟିଲା? ମୁଁ କହିଲି, ପ୍ରିୟତମା, ସେପରି କିଛି ନୁହେଁ। ତେଣୁ ସେ କହିଲେ, ଏତେବେଳେ ଚାଲି ଆସ, ସାନ୍ଧ୍ୟ ଭୋଜନ ପ୍ରସ୍ତୁତ ଅଛି। ଆଉ ସେ ମୋର ଗଳାର ଚାରିପାଖକୁ ଆପଣ ହାତ ଘୁରାଇ ମୋତେ ଭିତରକୁ ଆଣିବାକୁ ଚେଷ୍ଟା କଲେ। ମୁଁ କହିଲି, ପ୍ରିୟତମା, ମୁଁ ତୁମକୁ କିଛି କଥା କହିବାକୁ ଚାହେଁ। ମୁଁ କହିଲି, ତୁମେ ସେଠାକୁ ସେମାନଙ୍କୁ ଡକାଇ ଆଣ, ପୁଣି ସେମାନଙ୍କୁ ଜଣାଇ ଦିଅ ଯେ ଆଜିର ଅପରାହ୍ନରେ ମୁଁ ସେଠାରେ ଉପସ୍ଥିତ ରହିବି ନାହିଁ। ମୁଁ କହିଲି, ପ୍ରିୟତମା ମେଡ଼ା, ମୁଁ କହିଲି, ମୋର ଏହି ଅନ୍ତରାତ୍ମାରେ ମୁଁ ଯେ ଯୀଶୁଖ୍ରୀଷ୍ଟଙ୍କୁ ସ୍ନେହ କରେ ସେ କଥାକୁ ମୁଁ ଜାଣେ। ମୁଁ ଯେ ମୃତ୍ୟୁକୁ ପାର ହୋଇ ଜୀବନରେ ପ୍ରବେଶ କରିଅଛି ସେ କଥାକୁ ଜାଣେ, କିନ୍ତୁ ମୋ ସହିତ ଶୈତାନ ଯେ କୌଣସି ପ୍ରକାରର ଅପକର୍ମକୁ ନ କରୁ ସେ କଥାକୁ ମୁଁ ଇଚ୍ଛା କରେ। ଆଉ ମୁଁ କହିଲି, ଏହିପରି ଭାବେ ମୁଁ ଅଧିକ ଆଗକୁ ଅଗ୍ରସର କରି ନ ପାରେ ମୁଁ ଜଣେ ବନ୍ଦୀ ଅଟେ। ମୁଁ କହିଲି, ସବୁବେଳେ ଏହି ବିଷୟଟି ଯେତେବେଳେ ଲଗାତାର ଭାବେ ଘଟୁଥାଏ, ପୁଣି ସେପରି ଧରଣର ଘଟଣା ଗୁଡିକ ଘଟୁଥାଏ, ଆଉ ଏହିସବୁ ବିଷୟ ଦୃଶ୍ୟପଟ ମଧ୍ୟକୁ ଚାଲି ଆସେ, ଏହିସବୁ ଦର୍ଶନ ଆଗତ ହେଉଥାଏ, ପୁଣି ସେହିପରି ଧରଣର ଘଟଣା ଘଟିବାରେ ଲାଗେ, କିମ୍ବା ଏହା ଅନ୍ୟ ଯାହା କିଛି ବିଷୟ ଅଟେ ନା କାହିଁକି? ମୁଁ କହିଲି, ଏହା ମୋ ଉପରେ ଘଟିଥିଲା। ତାହା ଯେ ଏକ ଦର୍ଶନ ଥିଲା ସେ କଥାକୁ ମୁଁ ଜାଣିଲି ନାହିଁ। ଏହାକୁ ଏକ ଦର୍ଶନ ବୋଲି ମୁଁ କହିନଥିଲି। ମୁଁ କହିଲି ଏଗୁଡ଼ିକ ଅଚେତନ ଅବସ୍ଥା ପରି ବିଷୟ ଅଟେ। ମୁଁ କହିଲି ତାହା ଯେ କଣ ମୁଁ ସେ ଏହାକୁ ଆଦୌ ଜାଣି ନାହିଁ। ଆଉ ପ୍ରିୟତମା ମୁଁ ତାହା ଯେ କଣ ଅଟେ ସେ ବିଷୟ ଘେନି ମୁଁ କଦାପି ମୂର୍ଖ ବି କରିବାକୁ ଚାହେଁ ନାହିଁ। ହଁ, ସେମାନେ କହନ୍ତି ଯେ ତାହା ଶୈତାନର ଚାତୁରୀ ଅଟେ, ଆଉ ମୁଁ ତ ପ୍ରଭୁ ଯୀଶୁଙ୍କୁ ସ୍ନେହ କରେ। ଆରେ ବା, ସେ କହିଲେ ବିଲି, ଲୋକମାନେ ତୁମକୁ ଯାହା କିଛି କହନ୍ତି ସେଗୁଡାକୁ ଶୁଣିବା ପାଇଁ ତୁମେ ବାଧ୍ୟ ଅଟ, ତୁମେ ଅବଶ୍ୟ ଶୁଣିବାକୁ ବାଧ୍ୟ ଅଟ। ମୁଁ କହିଲେ କିନ୍ତୁ ପ୍ରିୟତମା, ସେହି ଅନ୍ୟାନ୍ୟ ପ୍ରଚାରକମାନଙ୍କୁ ଧ୍ୟାନ ଦିଅ। ମୁଁ କହିଲି ମୁଁ ଏହାକୁ କଦାପି ଚାହେଁ ନାହିଁ। ମୁଁ କହିଲି ମୁଁ ମୋର ବାଞ୍ଛିତ ସ୍ଥାନ ଅରଣ୍ୟ ମଧ୍ୟକୁ ଯାଉଛି। ମୁଁ ପ୍ରାୟ $15 ଅର୍ଥ ରଖି ଅଛି। ବିଲି, ତୁମେ ତାହାର ଯତ୍ନ ନିଅ। ସେତେବେଳେ ବିଲି ଜଣେ ବାଳକ ପାତ୍ର ପିଲା ଥିଲା, ଜଣେ ସାଧାରଣ ଛୋଟକାଟ ବ୍ୟକ୍ତି ଥିଲା। ମୁଁ କହିଲି ତୁମେ ନିଅ, ତୁମର ଆଉ ବିଲିର ଯତ୍ନ ନେବାକୁ, ଉଭୟଙ୍କର ଜୀବନ ଧାରଣ କରିବାକୁ ତାହା କିଛି କ୍ଷଣ ପାଇଁ ବହୁତ କିଛି ଅଟେ। ସେମାନଙ୍କୁ ଡକାଇ ଜଣାଇ ଦିଅ ଯେ ମୁଁ ଆସନ୍ତାକାଲି ସମ୍ଭବତଃ ଫେରିବି। ପୁଣି ମୁଁ ସମ୍ଭବତଃ ଫେରି ନ ପାରେ। ପାଞ୍ଚ ଦିନ ପରେ ମୁଁ ଯଦି ଫେରି ନ ଆସେ, ତେବେ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମୋ ସ୍ଥାନରେ ଅବସ୍ଥାନ କର। ପୁଣି ମୁଁ କହିଲି ମେଡା, ମୁଁ ଅରଣ୍ୟ ମଧ୍ୟରୁ ଆଗକୁ ବାହାରି ଆସିବି ନାହିଁ ଯେତେବେଳେ ପର୍ଯ୍ୟନ୍ତ ପରମେଶ୍ୱର ପ୍ରତିଜ୍ଞା ନ କରନ୍ତି ଯେ ସେ ବିଷୟଟିକୁ ମୋ ଠାରୁ ଦୂରେଇ ଦେବେ, ପୁଣି ଏହାକୁ ପୁନର୍ବାର ନ ଘଟିବାକୁ ବଚନ ଦେବେ। ଜଣେ ମନୁଷ୍ୟ ଯେ ଏତେ ସାଧାରଣ ଭୋଲା ଭାଲା ହୋଇପାରେ, ସେ କଥାକୁ ବିଚାର କରି ବୁଝନ୍ତୁ। ସେଦିନ ରାତ୍ରିରେ ମୁଁ ସେଠାକୁ ଚାଲିଗଲି। ପରବର୍ତ୍ତୀ ଦିନଟି ଉପସ୍ଥିତ ହେବା ପୂର୍ବେ ଆମମାନେ ଏକ ପୁରାତନ ଛୋଟ କ୍ୟାବିନ୍ ମଧ୍ୟକୁ ଫେରି ଆସିଲୁ। ଏହା କିଛିଟା ବିଳମ୍ବିତ ସମୟର ଅବଧି ଥିଲା। ପରବର୍ତ୍ତୀ ଦିନ ସେଠାରେ ମୋର କ୍ୟାମ୍ପକୁ ମୁଁ ଫେରିଯିବାକୁ ସଜବାଜ ହେଉଥିଲି। ଏହି ଉପରିସ୍ଥିତ ଇଲାକାରେ ସୁଦୂରବର୍ତ୍ତୀ ପର୍ବତମାଳାର ଚାରିପାଖରେ କିମ୍ବା ପାହାଡ଼ର ଚାରିପାଖରେ ଥିଲି। ପୁଣି ସେଠା ସହିତ ଅରଣ୍ୟ ଭିତରକୁ ଚାଲିଯିବାକୁ ଯୋଜନା କରୁଥିଲି। ସେଠାରେ ଥିବା ଅବସରରେ FBI ସଂସ୍ଥା ଯେ ମୋତେ ଖୋଜି କରି ପାଇଥାନ୍ତା, ସେ କଥାକୁ ମୁଁ ଆଦୌ ବିଶ୍ୱାସ କରି ନାହିଁ। ସୁତରାଂ ଏହି ଛୋଟ କାଟ ପୁରାତନ କ୍ୟାବିନ୍ଟି ସେଦିନର ସମସ୍ତ ଉପରଭଳି ସମୟଟିକୁ ମୁଁ ପ୍ରାର୍ଥନା କରୁଥିବା ଅବସ୍ଥାରେ କଟାଇ ଦେଲି। ଏହି ଅଧିକା ରାତ୍ରି ହେବା ପୂର୍ବେ ମୁଁ ସେପରି ଅବସ୍ଥାରେ ଥିଲି। ମୁଁ ପ୍ରାର୍ଥନାରେ ଥିଲି, ପୁଣି ସେଠାରେ ବାଇବଲ ସେହି ଅଂଶକୁ ପାଠ କରୁଥିଲି ଯେଉଁଠାରେ ଏପରି ଲେଖା ଥିଲା, ଭାବବାଦୀଙ୍କ ଆତ୍ମା ଭାବବାଦୀଙ୍କର ବସିଭୂତ। ମୁଁ ତାହାକୁ ଉଚିତ ପ୍ରକାରରେ ଧରିପାରିଲି ନାହିଁ। ତେଣୁ ସେହି ପୁରାତନ ଛୋଟ କ୍ୟାବିନ୍ଟିର ମଧ୍ୟରେ ଏହା ବିଳମ୍ବିତ ରାତ୍ରିର ସମୟକୁ ଅତିବାହିତ କରାଇଥିଲା। ମୁଁ ବାଳକଟିଏ ଥିବା ସମୟରେ ଯେଉଁ ସ୍ଥାନକୁ ମୁଁ ପ୍ରାୟତଃ ଯିବା ଆସିବା କରୁଥିଲି, ସେହି ସ୍ଥାନଟିର ମଧ୍ୟ ଦେଇ ଏକ ପାଖଦଣ୍ଡି ରାସ୍ତାର ପରିଚୟ ପାଇଥିଲି। ପୁଣି ସେଠାକୁ ଯାଉଥିଲି, ମାଛ ଧରୁଥିଲି, ଆଉ ପୁରା ରାତ୍ରିବେଳାକୁ ସେଠାରେ ରହି କାଟୁଥିଲି। ସେଠାରେ ଏକ ଛୋଟ କାଟ ପରିତ୍ୟକ୍ତ ପୁରାତନ କ୍ୟାବିନ୍ଟିଏ ଥିଲା। ସେଠାରେ ତାହା ବର୍ଷ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡି ରହିଥିଲା। ତାହା ପୁରାପୁରି ଭାବରେ ସେହି ପ୍ରକାରେ ପଡି ରହିଥିଲା। ପୂର୍ବେ କେହି ଜଣେ କେତେକ ଭଡ଼ାଦ୍ୱାରା ସମୟ ତାହାକୁ ବ୍ୟବହାର କରୁଥିଲେ, ଆଉ ସେହି ହେତୁରୁ ମୁଁ ସେଠାରେ ଅପେକ୍ଷା କରି ରହିଥିଲି। ପୁଣି ମୁଁ ଚିନ୍ତା କଲି, ଭଲ କଥା, ଏହା ଏକାକୀ ସେଠାରେ ଦୀର୍ଘ ସମୟ ଧରି ସକାଳ ଗୋଟିଏ ଦୁଇଟା ତିନିଟା ପର୍ଯ୍ୟନ୍ତ ରହିଥିଲି। ମୁଁ ପକ୍କ ଉପରେ ଆଗକୁ ପଛକୁ କରି ଚଲାବୁଲା କରୁଥିଲି, ଉପରକୁ ତଳକୁ ଏହିପରି ଭାବରେ ବୁଲାବୁଲି କରୁଥିଲି। ସେଠାରେ ପଡିଥିବା ଏକ ଛୋଟ ଷ୍ଟୁଲ ଉପରେ ବସିପଡିଲି। ଏକ ଛୋଟ କାଟ ଷ୍ଟୁଲ ଥିଲା, ଷ୍ଟୁଲ ତ ନୁହେଁ, କୌଣସି ଧାତବ ପଦାର୍ଥରେ ନିର୍ମିତ ହୋଇଥିବା ଏକ ଛୋଟ ପୁରୁଣା ବାକ୍ସ ଥିଲା। ପୁଣି ମୁଁ ତାହାରି ଉପରେ ବସିପଡିଲି, ଆଉ ଚିନ୍ତା କରି କହିଲି, ହେ ପରମେଶ୍ୱର, ଆପଣ ମୋ ପ୍ରତି ଏହାକୁ କାହିଁକି ଘଟାଉଛନ୍ତି। ମୁଁ କହିଲି, ପିତା, ମୁଁ ଯେ ଆପଣଙ୍କୁ ସ୍ନେହ କରେ ସେ ବିଷୟଟି ଆପଣ ଜାଣନ୍ତି, ଆପଣ ଜାଣନ୍ତି ଯେ ମୁଁ ଆପଣଙ୍କୁ ସ୍ନେହ କରେ, ଆଉ ପ୍ରେତାତ୍ମା ଦ୍ୱାରା ଆକ୍ରାନ୍ତ ହେବା ବିଷୟକୁ ମୁଁ ଆଦୌ ଚାହେଁ ନାହିଁ। ମୋ ପ୍ରତି ଯେ ସେପରି ଧରଣର ଘଟଣା ଗୁଡ଼ିକ ଘଟୁ ତାହା ମୁଁ ଆଦୌ ଚାହେଁ ନାହିଁ। ପରମେଶ୍ୱର ଅନୁଗ୍ରହ କରି ମୋ ପ୍ରତି ତାହାକୁ ଆଦୌ ଘଟାନ୍ତୁ ନାହିଁ। ମୁଁ କହିଲି, ମୁଁ ତ ଆପଣଙ୍କୁ ସ୍ନେହ କରେ, ମୁଁ ନରକଗାମୀ ହେବାକୁ କଦାପି ଚାହେଁ ନାହିଁ। ମୁଁ ଯଦି ଭ୍ରାନ୍ତ ଅଟେ, ତେବେ ମୋ ପ୍ରଚାର କରିବାର, ପୁଣି ଯତ୍ନ କରିବାର, ଆଉ ମୋର ସକଳ ପ୍ରକାର ଉଦ୍ୟମକୁ ଆଗେଇ ନେବାର କଣ ଲାଭ ଅଛି। ମୁଁ ତ ସ୍ୱୟଂକୁ କେବଳ ନରକଗାମୀ କରୁନାହିଁ, ମାତ୍ର ହଜାର ହଜାର ସଂଖ୍ୟକ ଲୋକମାନଙ୍କୁ ସୁଦ୍ଧା ନରକଗାମୀ କରାଉଅଛି। କିମ୍ବା ଶତାଧିକ ଅନ୍ୟମାନଙ୍କୁ ମଧ୍ୟ ସେହି ଦିନମାନଙ୍କରେ ନରକଗାମୀ କରାଇଅଛି। ଆଉ ମୁଁ କହିଥିଲି ମୁଁ ଏକ ସୁପ୍ରସିଦ୍ଧ ସେବା କାର୍ଯ୍ୟକୁ ହାସଲ କରିଥିଲି। ତତ୍ପରେ ମୁଁ କହିଥିଲି ଆଚ୍ଛା ତେବେ ଏହା ଯେ ମୋ ସହିତ ପୁନରାୟ ଘଟୁ ସେ କଥାକୁ ମୁଁ ଆଦୌ ଇଚ୍ଛା କରେ ନାହିଁ। ଆଉ ମୁଁ ଏହି ଛୋଟ ଷ୍ଟୁଲ୍ ଖଣ୍ଡିକ ଉପରେ ବସିପଡ଼ିଲି। ଆଉ ମୁଁ କେବଳ ଅନାୟାସରେ ବସି ରହିଥିଲି ଓ ପ୍ରାୟତଃ ଠିକ ଏହିପରି ଧରଣରେ ଠିକ ଏହିପରି ଅବସ୍ଥିତିରେ ଥାଇ ବସିଥିଲି। ଠିକ ସେହିପରି ଭାବରେ ବସିଥିଲି। ପୁଣି ଏକ ନିମିଷକ ମଧ୍ୟରେ ମୁହୂର୍ତ୍ତକ ମଧ୍ୟରେ କୋଠରୀ ମଧ୍ୟରେ ଏକ ଆଲୋକର କିରଣକୁ ପ୍ରତିବିମ୍ବିତ ଭାବରେ ଦେଖିଲି। ଆଉ ମୁଁ ଚିନ୍ତା କଲି ଯେ କେହି ଜଣେ ଅନ୍ୟ ବ୍ୟକ୍ତି ଉପର ମୁଣ୍ଡରେ ଥାଇ ପ୍ରତିବିମ୍ବିତ କରୁଥିବା ଆଲୋକ ସହିତ ସମସ୍ତ ଉପସ୍ଥିତ ଅଛନ୍ତି। ପୁଣି ମୁଁ ଚାରିଆଡ଼କୁ ଦୃଷ୍ଟିପାତ କରି ଦେଖିଲି। ଆଉ ମୁଁ ବିଚାର କଲି ଭଲ କଥା ଯେପରି ହୋଇପାରିଥାଏ। ପୁଣି ଏଠାରେ ତାହା ଏହିପରି ଧରଣ ଥିଲା। ମୋର ଠିକ ସମ୍ମୁଖରେ ଅବସ୍ଥାନ କରି ରହିଥିଲା। ଆଉ କାଠର ପୁରୁଣା ପଟା ଗୁଡିକ ପକ୍କା ଉପରେ ବିଛାଇ ହୋଇ ପଡିଥିଲା। ପୁଣି ସେଠାରେ ଏହି ତରୁପ ଅବସ୍ଥାରେ ମୋର ଠିକ ସମୟରେ ଅବସ୍ଥାନ ରହିଥିଲା। ପୁଣି ଏକ ପୁରୁଣା ଧାତବ ସ୍ଟୋଭ କୋଣରେ ପଡିଥିଲା। ପୁଣି ଏହାର ପରିସ୍ଥିତ ଚଦର ଖଣ୍ଡିକ ଭାଙ୍ଗି ଏଥିରୁ ବାହାରି ପଡିଥିଲା। ଆଉ ଠିକ ଏହି ସ୍ଥାନରେ ଏହାର ନିକଟବର୍ତ୍ତୀ ସ୍ଥାନରେ ସେଠାରେ ପକ୍କା ଦେହରେ ଏକ ଆଲୋକ ବିମ୍ବିତ ଅବସ୍ଥାରେ ଅବସ୍ଥାନ ରହିଥିଲା। ପୁଣି ମୁଁ ଚିନ୍ତା କଲି ଆଚ୍ଛା ତେବେ ତାହା କେଉଁଠାରେ ରହିଅଛି? ଅବଶ୍ୟ ତାହା ଆଦୌ ଆସିପାରୁ ନାହିଁ। ମୁଁ ଚାରିଆଡ଼କୁ ଅନାଇଲି। ପୁଣି ଏହା ମୋର ଠିକ ଉପରେ ରହିଥିଲା। ସେହି ସମାନ ଆଲୋକଟି ତାହା ଥିଲା। ସେଠାରେ ମୋର ଠିକ ଉପରେ ଠିକ ସେହିପରି ଅବସ୍ଥାରେ ଥାଇ ଝୁଲୁଥିଲା। ଏକ ଅଗ୍ନି ପିଣ୍ଡରା ପରି ଏହା ବୃତ୍ତାକାରର ଅବସ୍ଥା ରହିଥିଲା। ଏକ ସୁନେଲି ରଙ୍ଗ ଧରଣର ଅଗ୍ନିପିଣ୍ଡ ଥିଲା। ଶବ୍ଦ କରି ଚାଲିଗଲା। ଠିକ ଏହିପରି ଭାବରେ ଏହାର ଠିକ ଉପରି ଭାଗରେ ସେପରି ଧରଣ ରହିଥିଲା। ଆଉ ତାହାରି ଆଲୋକ ମୁଁ ଧ୍ୟାନ ଦେଇ ଉପରକୁ ଦେଖିଲି। ପୁଣି ମୁଁ ବିଚାର କଲି ତାହା କଣ ଅଟେ। ଆଉ ଏହା ମୋତେ ଭୟଭୀତ କରି ପକାଇଲା। ପୁଣି କେହି ଜଣେ ଆସୁଥିବାର ପ୍ରତିଧ୍ୱନିକୁ ମୁଁ ଶୁଣିଲି। ଖଟ 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 କେବଳ ଚଳୁଥିବା ଶବ୍ଦଟି ଏହା ଖାଲି ଗୋଡ଼ରେ ଚଳୁଥିବା ଶବ୍ଦ ଥିଲା। ପୁଣି ଜଣେ ମଣିଷର ପାଦକୁ ଭିତର ଆଡ଼କୁ ବଢୁଥିବାର ମୁଁ ଦେଖିଲି। କୋଠରଟି ଅନ୍ଧକାରଚ୍ଛନ୍ନ ଥିଲା, ସର୍ବତ୍ର ତିମିରାଚ୍ଛନ୍ନ ଥିଲା। କେବଳ ଏହି ସ୍ଥାନଟି ଯେଉଁଠାରେ ଏହା ଆଲୋକମୟ ଥିଲା, କେବଳ ସେହି ସ୍ଥାନଟି ଖାଲି ଥିଲା। ତତ୍ପରେ ଜଣେ ମଣିଷର ପାଦକୁ ଘର ଭିତରକୁ ପ୍ରବେଶ କରୁଥିବାର ମୁଁ ଦେଖିଲି। ପୁଣି ଏହା କୋଠରୀ ମଧ୍ୟରେ ଯେତେବେଳେ ପ୍ରବେଶ କଲେ ଆଗକୁ ଚାଲି ଚାଲି ବଢିଲେ ସେ ପ୍ରାୟତଃ ଜଣେ ମଣିଷ ପଡିଥିଲେ। ପ୍ରାୟ 200 ପାଉଣ୍ଡ ଓଜନ ବିଶିଷ୍ଟ ଥିଲେ। ସେ ନିଜର ହସ୍ତଦ୍ୱୟକୁ ଠିକ ଏହିପରି ଭାବରେ ଯୋଡ଼ିଥିଲେ। ପୁଣି ମୁଁ ତାଙ୍କୁ ଏକ ଘୂର୍ଣ୍ଣି ବତାସ ମଧ୍ୟରେ ଦେଖିଥିଲି। ଏହାଙ୍କୁ ମୋ ସହିତ କଥାବାର୍ତ୍ତା କରୁଥିବା ବିଷୟକୁ ମୁଁ ଶୁଣିଥିଲି। ପୁଣି ଏହାଙ୍କୁ ଆଲୋକର ପ୍ରତି ରୂପାକୃତିରେ ଦେଖିଥିଲି। କିନ୍ତୁ ପ୍ରଥମ ଥର ପାଇଁ ମୁଁ ଏହାଙ୍କର ଆକୃତିକୁ ଦେଖିଥିଲି। ଏହା ମୋର ଅତି ନିକଟକୁ ଚାଲି ଆସିଥିଲେ। ଭଲ କଥା, ବିଶ୍ୱସ୍ତ ବନ୍ଧୁଗଣ, ମୁଁ ବିଚାର କଲି ଯେ ମୋର ହୃତ୍ସ୍ପନ୍ଦନ ଯେପରି ବନ୍ଦ ହୋଇଯିବ। ମୁଁ କେବଳ ଧାରଣା କରନ୍ତୁ, ସେଠାରେ ଆପଣଙ୍କୁ ରଖନ୍ତୁ, ଏହା ଆପଣଙ୍କୁ ଠିକ ସମ ପରିମାଣର ଅନୁଭୂତିକୁ ପ୍ରଦାନ କରିବ। ଏପରି ହୋଇପାରେ ଯେ ମୁଁ ଯେପରି ଧରଣର ଅନୁଭବକୁ କରିଥିଲି, ଆପଣ ତାଠାରୁ ଅଧିକ କିଛି ପଥକୁ ଏହି ମାର୍ଗରେ ଅଗ୍ରସର କରିବାର ଅନୁଭୂତିକୁ ପାଇପାରନ୍ତି। ଏପରି ହୋଇପାରେ ଯେ ଦୀର୍ଘ ଦିନରୁ ଜଣେ ଖ୍ରୀଷ୍ଟିଆନ ହୋଇଥାଇ ପାରନ୍ତି, ତଥାପି ଏହା ଆପଣଙ୍କୁ ଠିକ ସେପରି ଧରଣର ଅନୁଭୂତିକୁ ଦେବ। କାରଣ ଶତ ଶତ ବାର ପରିଦର୍ଶନର ଉତ୍ତରେ ସେ ଯେତେବେଳେ ଅତି ନିକଟକୁ ଚାଲି ଆସନ୍ତି, ଏହା ମୋତେ ଅବଶ୍ୟ କରି ପକାଏ। ଏହା କେତେକ ସମୟରେ ମୋତେ ମଧ୍ୟ ତାହା ହତବୁଦ୍ଧି କରି ପକାଏ। ମୁଁ ତ ପ୍ରାୟତଃ ପୂର୍ଣ୍ଣତା ଅତିକ୍ରମ କରି ପକାଏ, କେବଳ ଅଧିକ ଦୁର୍ବଳ ହୋଇପଡେ। ବହୁଧା ମୁଁ ଯେତେବେଳେ ପ୍ରଚାର ମଞ୍ଚକୁ ଛାଡ଼ିଥାଏ ସେତେବେଳେ ଦୁର୍ବଳତାକୁ ଅନୁଭବ କରେ। ମୁଁ ଯଦି ଅଧିକ ବିଳମ୍ବ ସମୟ ପର୍ଯ୍ୟନ୍ତ ରହିଥାଏ ମୁଁ ପୂରାପୂରି ଭାବରେ ସଂଜ୍ଞାହୀନ ହୋଇପଡେ। ସେଗୁଡ଼ିକ ମୋ ଉପରେ ପ୍ରାୟତଃ ଏକାଧିକ ଘଣ୍ଟା ଧରି ପ୍ରଭାବ ବିସ୍ତାର କରିବାରେ ଅବସ୍ଥାକୁ ମୁଁ ଅନୁଭବ କରି ଆସିଥିଲି। ଏପରି ମୁଁ ଯେ କେଉଁଠାରେ ଅଛି ତାହାକୁ ସୁଦ୍ଧା ମୁଁ ବୁଝିପାରିନଥାଏ। ଆଉ ମୁଁ ଏହାକୁ ଆଦୌ ବର୍ଣ୍ଣନା କରିପାରେ ନାହିଁ। ଏଠାରେ ବାଇବଲରେ ମୁଁ ଏହାକୁ ପାଠ କରି ଚାଲେ। ପୁଣି ଏହା ମୋତେ ବ୍ୟାଖ୍ୟା କରିବ, ଏହା ଯେ କଣ ସେ କଥାକୁ ବ୍ୟାଖ୍ୟା କରିବ। ଧର୍ମଶାସ୍ତ୍ର ବାଇବଲ ଏହିପରି ହିଁ ବର୍ଣ୍ଣନା କରିଥାଏ। ସୁତରାଂ ମୁଁ ସେଠାରେ ବସି ରହିଲି। ପୁଣି ତାଙ୍କରକୁ ଏକଲରେ ଅନାଇ ରହିଲି। ମୁଁ ଠିକ ଏହିପରି ଭାବରେ ମୋର ହାତକୁ ପ୍ରାୟତଃ ଉପରକୁ ଉଠାଇ ରଖିଲି। ସେ ମୋ ଆଡ଼କୁ ସିଧା ସଳଖ ଅନାଉଥିଲେ, ଠିକ ଅତିଶୟ ପ୍ରସନ୍ନତାର ସହିତ ଥିଲେ। ତଥାପି ତାଙ୍କ ରବଟି ଖୁବ୍ ମର୍ମସ୍ପର୍ଶୀ ଥିଲା। ସେ କହିଲେ ଆଦୌ ଭୟଗ୍ରସ୍ତ ହୁଅ ନାହିଁ, ମୁଁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିକଟରୁ ପ୍ରେରିତ ହୋଇଅଛି। ଆଉ ସେ ଯେତେବେଳେ କଥା କହିଲେ ସେଇ ରବଟି ତାହା ତ ସେଇ ସମାନ ଧର ରବଟି ଥିଲା ଯାହାକି ସେତେବେଳେ ମୋ ସହିତ କଥାବାର୍ତ୍ତା କରିଥିଲେ ଯେତେବେଳେ ମୁଁ 2 ବର୍ଷ ବୟସ ଥିଲି। ସେଇ ସୁଦୂରବର୍ତ୍ତୀ ସ୍ଥାନରେ ତାହା ଘଟିଥିଲା। ସେଇ ରବଟି ଯେ ତାଙ୍କର ଥିଲା ଏହାକୁ ମୁଁ ଜାଣିଥିଲି। ପୁଣି ମୁଁ ବିଚାର କଲି ବର୍ତ୍ତମାନ, ଆଉ ଏହାକୁ ଶୁଣନ୍ତୁ, ବର୍ତ୍ତମାନ ଆପ ଆଲୋଚନା ପ୍ରସଙ୍ଗ ଶୁଣନ୍ତୁ। ମୁଁ ସବୁଠାରୁ ଉତ୍ତମ ରୂପେ ବ୍ୟାଖ୍ୟା କରିପାରିବାର ନ୍ୟାୟ ମୁଁ ତାହାକୁ ଉଦ୍ଧୃତ କରି କହିବି, ଶବ୍ଦ ପରେ ଶବ୍ଦ ଜାଣିଥିବାର ନ୍ୟାୟ କହିବି, କାରଣ ମୁଁ ମୁସ୍କିଲରେ ସ୍ମରଣ ରଖିବାକୁ ଯୋଗ୍ୟ ହୋଇଥିଲି। ସେ ତ କହିଥିଲେ, ମୁଁ କହିଥିଲି, ସେହିପରି ଭାବରେ ମୁଁ ତାଙ୍କର ଚାହିଁଲି। ସେ କହିଲେ ଆଦୌ ଭୟଭୀତ ହୁଅ ନାହିଁ, ଖୁବ୍ ଶାନ୍ତ ଭାବରେ କହିଲେ ମୁଁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସମ୍ମୁଖରୁ ପ୍ରେରିତ ହୋଇଅଛି। ଏହା ତୁମକୁ ଅବଗତ କରି କହିବା ନିମନ୍ତେ ଯେ ତୁମର ଅଦ୍ଭୁତ ଧରଣର ଜନ୍ମ ଗ୍ରହଣ ବିଷୟଟି ସେଠାରେ ମୋର ଜନ୍ମ ଗ୍ରହଣ ବିଷୟଟି ଯେ କିପରି ଅଦ୍ଭୁତ ଧରଣର ଥିଲା ସେ ବିଷୟକୁ ଆପଣମାନେ ଯେହେତୁ ଜାଣନ୍ତି, ସେହି ସମାନ ଆଲୋକର ଅଭାଟି ମୋ ଉପରେ ସେତେବେଳେ ଝୁଲନ୍ତ ଅବସ୍ଥାରେ ଥିଲା ଯେତେବେଳେ ମୁଁ ଜନ୍ମିଥିଲି। ଆଉ ସେଇ ହେତୁ ସେ କହିଲେ ତୁମର ଅଦ୍ଭୁତ ଧରଣର ଜନ୍ମଗ୍ରହଣ ବିଷୟଟି, ପୁଣି ଭ୍ରାନ୍ତି ରୂପେ ବୁଝାଯାଇଥିବା ଜୀବନଟି, ଏହି କଥାକୁ ସୂଚିତ କରି ଦେଖାଇଅଛି ଯେ ତୁମକୁ ସମ୍ପୂର୍ଣ୍ଣ ବିଶ୍ୱ ଯାତ୍ରା କରି ଭ୍ରମଣ କରିବାକୁ ଅଛି, ପୁଣି ପୀଡିତ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଛି। ପୁଣି କହିଲେ ଆଉ ସେମାନେ ଯାହା କିଛି ବିଶ୍ୱାସ ମତରେ ଅଧିକାର ହୋଇଛନ୍ତି ନା କାହିଁକି, ସେଥିପାଇଁ ଭୃକ୍ଷେପ କରିବାର କିଛି ନାହିଁ। ପୁଣି ସେ ନିର୍ଦ୍ଧାରିତ କଲେ ପରମେଶ୍ୱର ଯିଏକି ମୋହର ବିଚାରକ ଅଟନ୍ତି ଜାଣନ୍ତି, ଅର୍ଥାତ୍ ସେ କର୍କଟ ରୋଗକୁ ନିର୍ଦ୍ଧାରଣ କଲେ, କହିଲେ କୌଣସି ପ୍ରକାର ବ୍ୟାଧି ନୁହେଁ, ତୁମକୁ ବିଶ୍ୱାସ କରିବା ନିମନ୍ତେ ତୁମେ ଯଦି ଲୋକମାନଙ୍କୁ ପ୍ରଭାବିତ କରିପାର, ତୁମେ ଯେତେବେଳେ ପ୍ରାର୍ଥନା କର ସେତେ ଯଦି ବିଶ୍ୱଭାଜନ ହୋଇପାର, ତୁମର ସକଳ ପ୍ରାର୍ଥନାର ସମ୍ମୁଖରେ କୌଣସି ପ୍ରକାର ବ୍ୟାଧି ସମର୍ଥୀ ହୋଇ ନପାରେ, ଏପରିକି କର୍କଟ ରୋଗ ସୁଦ୍ଧା ପ୍ରବଳ ହୋଇନପାରେ। ଧ୍ୟାନ ଦିଅନ୍ତୁ, ଲୋକମାନଙ୍କୁ ଯଦି ତୁମେ ଆପଣାକୁ ବିଶ୍ୱାସ କରି ମୋତେ ପ୍ରଭାବିତ କରିପାର, ଆଉ ସେ ତ ମୋର ଜଣେ ବିରୋଧୀ କିମ୍ବା ଶତ୍ରୁ ନଥିଲେ, ଏହାକୁ ମୁଁ ବୁଝିଥିଲି, ସେ ମୋର ଜଣେ ବନ୍ଧୁ ଥିଲେ। ଆଉ ମୁଁ ଆଦୌ ବୁଝିନଥିଲି ଯେ ପ୍ରକୃତରେ ଆମେ ମୃତ୍ୟୁବରଣ କରୁଥିଲି ଅବା ମୋ ସହିତ ଅନ୍ୟ କିଛି ଘଟଣା ଘଟୁଥିଲା, କିନ୍ତୁ ମୋ ନିକଟକୁ ସେ ଯେତେବେଳେ ଆସୁଥିଲେ କଣ ଯେ ଘଟୁଥିଲା ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ ରୂପେ ଅଜ୍ଞ ଥିଲି। ଆଉ ମୁଁ କହିଥିଲି ମହାଶୟ ଭଲ କଥା ମୁଁ କହିଥିଲି, ଆର କଥା ଗୁଡିକ ନିମନ୍ତେ ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡିକ ପାଇଁ ମୁଁ କଣ ବା ଜାଣିଥିଲି, ସେହି ବରଜାତ ଗୁଡିକ ବିଷୟରେ ମୋତେ କଣ ଜଣାଥିଲା। ମୁଁ କହିଥିଲି ମହାଶୟ ଭଲ କଥା, ମୁଁ ତ ଅଟେ, ମୁଁ ଜଣେ ଗରିବ ଲୋକ ଅଟେ। ମୁଁ କହିଥିଲି ମୁଁ ଆପଣଙ୍କ ଲୋକମାନଙ୍କ ଗହଣରେ ଅଛି, ହଁ ମୁଁ ତ ମୋର ଲୋକମାନଙ୍କ ମଧ୍ୟରେ ବାସ କରେ ଯେଉଁମାନେ ଗରିବ ଲୋକ ଗୁଡା କଟନ୍ତି, ପୁଣି ମୁଁ ଜଣେ ଅଶିକ୍ଷିତ ବ୍ୟକ୍ତି ଅଟେ। ଆଉ ମୁଁ କହିଥିଲି ମୁଁ ତ ଆଦୌ ସକ୍ଷମ ହେବି ନାହିଁ, ସେମାନେ କରିବେ ନାହିଁ, ସେମାନେ ମୋତେ କଦାପି ବୁଝିବେ ନାହିଁ। ମୁଁ କହିଥିଲି ସେମାନେ କଦାପି ସେପରି କରିବେ ନାହିଁ ଓ ମୋତେ ଆଦୌ ଶ୍ରବଣ କରିବେ ନାହିଁ। ଆଉ ସେ କହିଲେ ଭାବବାଦୀ ବସା ଯେପରି 2 ବର୍ଣ୍ଣକୁ ପଦାର୍ଥ ହେଲେ ଅର୍ଥାତ 2 ଚିହ୍ନର ଅଧିକାରୀ ହେଲେ, ଆପଣ ସେବା କାର୍ଯ୍ୟକୁ ପ୍ରଘଟ କରାଇବା ନିମନ୍ତେ ସେଗୁଡ଼ିକୁ ଦତ୍ତ ହେଲେ, ତଦ୍ରୁପ ତୁମେ ମଧ୍ୟ 2 ବିଭିନ୍ନ ଧରଣର ବରଦାନକୁ ପ୍ରଦତ୍ତ ହେବ ଆପଣ ସେବା କାର୍ଯ୍ୟକୁ ପ୍ରଘଟ କରାଇବା ପାଇଁ। ସେ କହିଲେ ଉଭୟ ମଧ୍ୟରୁ ଗୋଟିଏ ଏପରି ହେବ, ଅର୍ଥାତ୍ ତୁମେ ଯେଉଁ ବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା କରିବ ତୁମେ ତାକୁ ହାତରେ ଧରିବ, ହାତରେ ଧରିଥିବା ଦ୍ୱାରା ସେଇ ଜଣଙ୍କ ପାଇଁ ପ୍ରାର୍ଥନା କରୁଥିବ, ତୁମର ବାମ ହସ୍ତରେ ସେମାନଙ୍କ ଡାହାଣ ହାତକୁ ଧରିଥିବ। ପୁଣି କହିଲେ ତତ୍ପରେ ଧୀର ସ୍ଥିର ଭାବରେ ଠିଆ ହୋଇ ରହିବ, ପୁଣି ଏହା ସମ୍ଭବ ହେବ ସେ ପ୍ରକାର ଅବସର କାଳେ ଏକ ଶାରୀରିକ ପରିଣାମ କାର୍ଯ୍ୟକାରୀ ହେବ, ଏକ ଧାରଣା ଉତ୍ପନ୍ନ ହେବ ଯାହାକି ତୁମ ଶରୀର ଉପରେ ପ୍ରଘଟ ହେବ। ପୁଣି କହିଲେ ତତ୍ପରେ ତୁମେ ପ୍ରାର୍ଥନା କରିବ, ଆଉ ଏହା ଯଦି ଦୂରୀଭୂତ ହୁଏ ତେବେ ସେହି ବ୍ୟକ୍ତି ଜଣଙ୍କର ବ୍ୟାଧି ତାଙ୍କୁ ପରିତ୍ୟାଗ କରିବ, ସେ ସୁସ୍ଥ ହୋଇଯିବେ। ପୁଣି ତାହା ଯଦି ଦୂରେ ନ ଯାଏ ତେବେ କେବଳ ଆଶୀର୍ବାଦ ନିବେଦନ କରି ପ୍ରାର୍ଥନା କରିବ, ପୁଣି ବାହାରି ଚାଲିଯିବ। ଭଲ କଥା, ମୁଁ କହିଲି ମହାଶୟ ସେମାନେ ମୋତେ ଗ୍ରହଣ କରିବେ ନାହିଁ, ସେଥିପାଇଁ ମୁଁ ଭୟଭୀତ ଅଟେ। ସେ କହିଥିଲେ ଆଉ ପରବର୍ତ୍ତୀ ବିଷୟଟି ଏପରି ହେବ, ସେମାନେ ତାହାକୁ ଯଦି ଶୁଣିବାକୁ ଅସମ୍ମତ ହେବେ ଆଉ ଶୁଣିବେ ନାହିଁ ତେବେ ସେମାନେ ଏହାକୁ ଶୁଣିବେ। କହିଥିଲେ ତେବେ ଏହା ଏପର୍ଯ୍ୟନ୍ତ ସଫଳ ହେବ ଯେ ତୁମେ ସେମାନଙ୍କ ହୃଦୟର ସକଳ ଗୁପ୍ତ ବିଷୟକୁ ଚିନ୍ତାଧାରାକୁ ଅବଗତ ହେବ। କହିଥିଲେ ଏହାକୁ ସେମାନେ ନିଶ୍ଚୟ ଶ୍ରବଣ କରିବେ। ଆଚ୍ଛା, ତେବେ ମୁଁ କହିଲି ମହାଶୟ, ସେହି ଅଭିପ୍ରାୟ ନିମନ୍ତେ ଆଜିର ରାତ୍ରିବେଳା ମୁଁ ଏଠାରେ ଉପସ୍ଥିତ ଅଛି। ମୋହର ପ୍ରାଚୀନମାନଙ୍କ ଦ୍ୱାରା ମୁଁ କଥିତ ହୋଇଅଛି ଯେଉଁ ସକଳ ଘଟଣା ବିଷୟ ମୋ ନିକଟରେ ଉପସ୍ଥିତ ହେଉଅଛି ସେସବୁ ଭ୍ରାନ୍ତ ଧରଣ ବିଷୟ ଥିଲା। ସେ କହିଥିଲେ ସେହି ଉଦ୍ଦେଶ୍ୟ ନିମନ୍ତେ ତୁମ୍ଭେ ଏହି ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଥିଲ। ବୁଝି ଦେଖ, ସକଳ ପ୍ରକାର ବରଦାନ ପୁଣି ଆହ୍ୱାନ ବିନା ଅନୁତାପରେ ମିଳେ। ସେ କହିଲେ ସେହି ଉଦ୍ଦେଶ୍ୟର ସଫଳ ନିମନ୍ତେ ତୁମ୍ଭେ ଏହି ଧରାପୃଷ୍ଠରେ ଜାତ ହେଲ। ପୁଣି ମୁଁ କହିଲି, ଉତ୍ତମ ମହାଶୟ, ମୁଁ କହିଲି ଏପରି ଯେ ମୋର ପାଳକ ମହାଶୟ ମୋତେ ଏପରି କହିଲେ, ଅର୍ଥାତ୍ ଏହା ଏକ ବନ୍ଧ ଆତ୍ମା ଅଟେ। ଆଉ ମୁଁ କହିଲି ସେମାନେ ତାହା ଅଟନ୍ତି, ଆଉ ସେହି ହେତୁରୁ ମୁଁ ଏହିଠାରେ ପ୍ରାର୍ଥନା କରୁଅଛି, ଆଉ ଏହିଠାରେ ତାହା ରହିଅଛି ଯାହାକୁ ସେ ଉଦ୍ଧୃତ କରି ମୋତେ କହିଥିଲେ। ସେ ମୋତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ କରୁଥିବା ସମୟକୁ ସଂକୀର୍ଣ୍ଣ କରାଇଲେ, ତାଙ୍କର ପ୍ରଥମ ଆଗ ଘଟଣାଟି ସହିତ ସମ୍ପର୍କିତ କରାଇ ସେପରି କହିଲେ। ଆଉ ମୁଁ କହିଥିଲି, ହେ ବନ୍ଧୁଗଣ, ବିଚିତ୍ର ଧର ବିଷୟଟି ଏପରି ଥିଲା। ଆଚ୍ଛା, ତେବେ ପଛକୁ ଫେରିଯିବା ନିମନ୍ତେ ମୁଁ ଏହିଠାରେ କ୍ଷଣଭର ପାଇଁ ସ୍ଥଗିତ ହେବି। ଯାହା ମୋତେ ସବୁବେଳେ ଅଧିକ ଭୟଭୀତ କରି ପକାଉଥିଲା ତାହା ଏପରି ଥିଲା ଯେ ମୁଁ ଭାବି ବକ୍ତମାନଙ୍କୁ ଭେଟୁଥିଲି। କିଛି ବିଶେଷ ଧରଣର ଘଟଣା ଯେ ଘଟିଥିଲା ସେପରି ଧରଣ ବିଷୟକୁ ସେମାନେ ପରିଚିତ କରାଉଥିଲେ, ତାହା ମୋତେ ପ୍ରକୃତରେ ନିରୁପାୟ ନିରୁତ୍ସାହ କରି ପକାଉଥିଲା। ଉଦାହରଣ ନିମନ୍ତେ, ଏକଦା ମୁଁ ଆଉ ମୋର କେତେକ ପୁତୁରା ଏକ ଆମୋଦ ପ୍ରମୋଦ ପଡ଼ିଆ ମଧ୍ୟ ଦେଇ ଅତିକ୍ରମ କରୁଥିଲୁ। ଆମମାନେ ସମସ୍ତେ ବାଳକ କରୁଥିଲୁ, ପୁଣି ଏକ ସଙ୍ଗରେ ଚାଲୁଥିଲୁ। ପୁଣି ସେଠାରେ ଜଣେ ଯୁବତୀ ସାଧାରଣ ଭାବିବକ୍ତା ସେହି ତମ୍ବୁ ଗୁଡ଼ିକ ମଧ୍ୟରୁ ଗୋଟିକରେ ବାହାରେ ବସିଥିଲେ। ଆଉ ଆମମାନେ ସମସ୍ତେ ଯାଉଥିଲୁ, ତାଙ୍କର ପାଖ ଦେଇ ଚାଲି ଯାଉଥିଲୁ। ସେ ନାରୀ ଥିଲେ, ସେ ରୂପଧାରୀ ଯୁବତୀ ଥିଲେ, ସେଠାରେ ସେ ବସିଥିଲେ। ଆଉ ଆମେ ତାଙ୍କ ପାଖ ଦେଇ ଅତିକ୍ରମ କରି ଚାଲିଗଲୁ। ଆଉ ସେ କହିଲେ, ତୁମମାନେ କିଛି କ୍ଷଣ ନିମନ୍ତେ ଏଠାକୁ ଆସ। ପୁଣି ଆମମାନେ ତିନି ଜଣ ଯାକ ବାଳକ ପଛକୁ ଫେରିଲୁ। ଆଉ ସେହି ଭାଇଭକ୍ତି ଜଣକ କହିଲେ, ତୁମେ ଯିଏକି ଗାର ପକା ସ୍ୱେଟର ଖଣ୍ଡିକ ପିନ୍ଧି ଅଛ, ସେହି ଜଣଙ୍କ ମୁଁ ଥିଲି। ଆଉ ମୁଁ କହିଲି, ମହାଶୟା, ହଁ କି ମୁଁ ଏପରି ବିଚାର କଲି ଯେ ସମ୍ଭବତଃ ମୋତେ ଯିବା ପାଇଁ ପୁଣି ତାଙ୍କ ପାଇଁ କୁକି ନେଇ ଆସିବାକୁ ଇଚ୍ଛା କରିଥିଲେ, କିମ୍ବା ସେପରି ଜଣେ ଅନ୍ୟ କିଛି ବସ୍ତୁକୁ ଆଣିଦେବା ପାଇଁ ଇଚ୍ଛା କରିଥିଲେ। ଆଉ ସେ ଜଣେ ଯୁବତୀ ନାରୀ ଥିଲେ। ଏପରି ହୋଇପାରେ ଯେ ତାଙ୍କର ପ୍ରାରମ୍ଭିକ 20 ବର୍ଷରୁ କିଛିଟା ଅଧିକା ବୟସ ଥିଲା, କିନ୍ତୁ ସେଠାରେ ସେ ଅନ୍ୟ କିଛି ବୟସର ସେମାନେ ସେ ଥାଇ ବସିଥିଲେ। ପୁଣି ମୁଁ ଆଗକୁ ବଢି ଚାଲିଗଲି। ମୁଁ ପଚାରିଲି, ମହାଶୟା, ମୁଁ ଆପଣଙ୍କ ପାଇଁ କଣ କହିପାରିବି କି? ଆଉ ସେ କହିଲେ, ତୁମ୍ଭର ସହିତ ଥାଏ ଏକ ଆଲୋକ ଦେ, ତୁମ୍ଭର ଅନୁବର୍ତ୍ତୀ ହେଉଅଛି। ସେ ବିଷୟ ତୁମେ ଜାଣିଥିଲ କି? ତୁମ୍ଭେ ଏକ ନିଶ୍ଚିତ ଚିହ୍ନ ଅଧୀନରେ ଥାଇ ଜନ୍ମଗ୍ରହଣ କରିଥିଲ। ମୁଁ ପଚାରିଥିଲି, ଆପଣ କଣ ଅର୍ଥ ପ୍ରକାଶ କରି କହିବାକୁ ଚାହୁଁଛନ୍ତି? ସେ କହିଥିଲେ, ଆଚ୍ଛା, ତେବେ ତୁମ୍ଭେ ଏକ ନିଶ୍ଚିତ ଚିହ୍ନର ଅଧୀନରେ ଥାଇ ଜନ୍ମଗ୍ରହଣ କରିଥିଲ। ସେପରି ସ୍ଥଳେ ଏକ ପ୍ରକାର ଆଲୋକର ପ୍ରଭାବ ରହିଛି ଯାହାକି ତୁମ୍ଭର ଅନୁବର୍ତ୍ତୀ ଅଟନ୍ତି। ତୁମେ ଏକ ଐଶ୍ୱର୍ଯ୍ୟ ଆହ୍ୱାନର ଉଦ୍ଦେଶ୍ୟରେ ଜନ୍ମଗ୍ରହଣ କରିଥିଲ। ମୁଁ କହିଥିଲି, ହେ ନାରୀ, ତୁମେ ଏହି ସ୍ଥାନରୁ ଅନ୍ତର ହୋଇ ଦୂରକୁ ଚାଲିଯାଅ। ମୁଁ ଆଗକୁ ବଢିଯିବାକୁ ପ୍ରସ୍ତୁତ ହେଲି, ଯେହେତୁ ମୋର ଯା ସବୁବେଳେ ମୋତେ ଯନ୍ତ୍ରଣା ଦେଇ କହୁଥିଲେ ଯେ ଏହିସବୁ ବିଷୟ ଶୟତାନ ଆଡୁ ହିଁ ଥିଲା। ସେ ଠିକ ଥିଲେ, ତେଣୁ ତାହା ମୋତେ ଭୟଭୀତ କରି ପକାଇଲା। ମୁଁ ଯେତେବେଳେ ଖେଳର କର୍ମକର୍ତ୍ତା ଥିଲି, ସେତେବେଳେ ଏକଦା ମୁଁ ବସ୍ ଯୋଗେ କୌଣସି ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲି। ପୁଣି ମୁଁ ବସ୍ ଭିତରକୁ ପଶିଗଲି, ସେତେବେଳେ ଆତ୍ମା ଗୁଡ଼ିକ ଅଧୀନରେ ଥିବା ପରି ଧାରଣାକୁ ମୁଁ ଅନୁଭବ କରୁଥିଲି। ମୁଁ ସେଠାରେ ଗୋଟିଏ ସ୍ଥାନରେ ଠିଆ ହୋଇଗଲି। ପୁଣି ଏହି ନାବିକ ଜଣକ ମୋର ଠିକ ପଛରେ ଠିଆ ହୋଇଥିଲେ। ପୁଣି ମୁଁ ପହରା ଦେବା ପାଇଁ ପରିକ୍ରମା ନିମିତ୍ତ ଯାଉଥିଲି। ପୁଣି ମୁଁ ହେନ୍ରିଭିଲ୍ ଅଞ୍ଚଳସ୍ଥ ଆଡ଼କୁ ଯାଉଥିଲି। ପୁଣି ବସ୍ରେ ଥିଲି, ମୁଁ ଏକ ଅଦ୍ଭୁତ ଧରଣ ବିଷୟକୁ ଅନୁଭବ କରୁଥିଲି। ସେଠାରେ ଥାଇ ମୁଁ ଚାରିପାଖ ବୁଲି ଅନାଇଲି। ପୁଣି ସେଠାରେ ଜଣେ ପ୍ରକାଣ୍ଡ ଆଉ ମୋଟା ନାରୀ ବସିଥିଲେ, ଖୁବ୍ ଉତ୍ତମ ରୂପେ ପୋଷାକ ପରିଚ୍ଛଦ ପିନ୍ଧିଥିଲେ। ସେ ପଚାରିଲେ, ଆପଣ କିପରି ଅଛନ୍ତି? ମୁଁ ପଚାରିଲି, ଆପଣ କିପରି ଅଛନ୍ତି? ମୁଁ ବିଚାର କଲି ଯେ ସେ ଜଣେ ସାଧାରଣ ଧରଣର ନାରୀ ଥିଲେ। ଆପଣମାନଙ୍କୁ ଜଣା କଥା କହୁଥିବା ଅବସ୍ଥାରେ ତଦ୍ରୁପ ଦିଶନ୍ତି, ତେଣୁ ମୁଁ କେବଳ ବିଚାର ରଖିଲି। ସେ କହିଥିଲେ, ମୁଁ ତୁମ ସହିତ କେବଳ ମୁହୂର୍ତ୍ତକ ପାଇଁ କଥାବାର୍ତ୍ତା କରିବାକୁ ଚାହେଁ। ମୁଁ କହିଥିଲି ହଁ ମହାଶୟ, ସେପରିକି ମୁଁ ପଛକୁ ବୁଲି ପଡିଲି। ସେ କହିଲେ ତୁମେ ଯେ ଏକ ଚିହ୍ନର ଅଧୀରେ ଥାଇ ଜାତ ହେଲ, ସେ କଥାଟିକୁ ତୁମେ ଜାଣିଥିଲ କି? ମୁଁ ବିଚାର କଲି ସେପରି ଧରଣର ଆଉ ଜଣେ କୌତୁହଳୀ ନାରୀ ପୁଣି ହାପୁଡ଼ିଲେ, ତେଣୁ ମୁଁ ବେପର୍ବ ଭାବେ ବାହାରକୁ ଚାହିଁ ପାରି ଲାଗିଲି ଆଉ ମୁଁ ପଦଟିଏ ସୁଦ୍ଧା କିଛି କହିଲି ନାହିଁ, କେବଳ ଚାହିଁଲି। ସେ କହିଲେ ମୁଁ କ୍ଷଣକର ପାଇଁ ତୁମ ସହିତ କଥାବାର୍ତ୍ତା କରିପାରେ କି? ପୁଣି ମୁଁ ଅକ୍ଲେଶରେ ଚୁପ୍ ରହିଲି। ମୁଁ କେବଳ ଆଗକୁ ଚାହିଁବାରେ ଲାଗିଲି। ମୁଁ ବିଚାର କଲି ତାହା କୌଣସି ପ୍ରକାର ଜଣେ ଭଦ୍ରଲୋକର ଆଚରଣ ଆଦୌ ନୁହେଁ। ନାରୀ ଜଣକ କହିଲେ ମୁଁ କେବଳ କ୍ଷଣଭର ପାଇଁ ତୁମ ସହିତ କଥାବାର୍ତ୍ତା କରିବାକୁ ଚାହିଁବି। ମୁଁ କେବଳ ଆଗକୁ ଚାହିଁ ରହିଲି, ପୁଣି ତାଙ୍କର ଶବ୍ଦ ଗୁଡିକ ଆଡ଼କୁ ଆଦୌ ଧ୍ୟାନ ଦେଲି ନାହିଁ। ମୁଁ ସିଧାସଳଖ ବିଚାର କଲି, ମୁଁ ଏପରି ବିଶ୍ୱାସ କରେ ଯେ ଏଗୁଡ଼ିକର ମଧ୍ୟରୁ ବାକି ବିଷୟ ଗୁଡିକର ସମ୍ବନ୍ଧରେ ସେ ଯଦି ମୋତେ କିଛି କହନ୍ତି ତେବେ ମୁଁ ବିଚାର କରି ବୁଝିବି। ମୁଁ ପଛକୁ ବୁଲି ପଡିଲି। ମୁଁ ବିଚାର କଲି ଆରେ ବା ଅଦ୍ଭୁତ ଧରଣର କଥା, ତାହା ମୋତେ ଦୋହଲାଇ ପକାଇବ, ଏହାକୁ ମୁଁ ଜାଣେ କାରଣ ମୁଁ ତାକୁ ଚିନ୍ତା କରିବା ପାଇଁ ଘୃଣା କରେ। ସୁତରାଂ ମୁଁ ବୁଲି ପଡିଲି। ସେ କହିଲେ ମୋ ବିଷୟରେ ମୋତେ ସ୍ୱୟଂ ବ୍ୟାଖ୍ୟା କରି କହିବାଟା ସମ୍ଭବତଃ ଭଲ ହୋଇପାରେ। ମୁଁ କହିଲି ମୁଁ ଜଣେ ଜ୍ୟୋତିଷବିତ୍ ଅଟେ। ମୁଁ କହିଲି ମୋର ଜଣେ ପୁତ୍ର ଯିଏକି ଚିକାଗୋରେ ବ୍ୟାପ୍ତିଷ୍ଟ ସେବକ ଅଟେ, ତା ପାଖକୁ ଯିବା ପାଇଁ ମୁଁ ମୋର ଯାତ୍ରା ପଥରେ ଅଛି। ସେ କହିଲେ ମୁଁ ମୋର ପୁତ୍ର ନିକଟକୁ ଯିବା ପାଇଁ ମୋର ଯାତ୍ରା ପଥରେ ଅଗ୍ରସର ହେଉଅଛି। ଆଉ ମୁଁ କହିଲି ମହାଶୟ ହଁ। ସେ କହିଲେ ତୁମେ ଯେ ଏକ ଚିହ୍ନର ଅଧୀନ ଥାଏ ଜନ୍ମ ହୋଇଥିଲ, ସେ ବିଷୟକୁ ତୁମେ ଜାଣ କି? ମୁଁ କହିଥିଲି ମହାଶୟ ଆଦୌ ନୁହେଁ, ସେପରି ସ୍ଥଳେ ମୁଁ ତାଙ୍କୁ ମିଛ କହିଥିଲି ବୁଝନ୍ତୁ। ଆଉ ମୁଁ କହିଥିଲି ଯେ ସେ କଣ କହିବାକୁ ଯାଉଛନ୍ତି ସେ କଥାକୁ ବୁଝିବା ନିମନ୍ତେ ମୁଁ ଇଚ୍ଛା କରିଥିଲି। ଆଉ ସେ କହିଥିଲେ ମୁଁ କହିଥିଲି ମହାଶୟ, ଆଉ ସେ କହିଥିଲେ କୌଣସି ଜଣେ ସେବକ ବନ୍ଧୁ ଆପଣଙ୍କୁ କେବେ କି ସେପରି କିଛି କହିନାହାନ୍ତି? ମୁଁ କହିଲି ସେମାନଙ୍କ ସହିତ ମୋର କିଛି ହେଲେ ସମ୍ପର୍କ ହୋଇନାହିଁ, ମୁଁ ଆଦୌ ଏ ବିଷୟରେ ଆଲୋଚନା କରିନାହିଁ। ଆଉ ସେ କହିଲେ ଆରେ ବା ଚମତ୍କାର ବିଷୟ। ଆଉ ମୁଁ କହିଲି ସେ ମଧ୍ୟ କହିଲେ ମୁଁ କହିଲି ଆଚ୍ଛା ତେବେ ତ। ଆଉ ସେ କହିଲେ ତୁମେ ଯେ ପ୍ରକୃତରେ କେତେବେଳେ ଜନ୍ମିଥିଲ ସେ ବିଷୟକୁ ମୁଁ ଯଦି ତୁମକୁ କହିବି ତୁମେ ବିଶ୍ୱାସ କରିବ କି? ମୁଁ କହିଲି ମହାଶୟ ମୁଁ ତା ବିଶ୍ୱାସ କରିବି ନାହିଁ। ଆଉ ସେ କହିଲେ ଆଚ୍ଛା ତେବେ ତୁମେ ଯେ କେବେ ଜନ୍ମଗ୍ରହଣ କରିଥିଲ ସେ କଥାକୁ ମୁଁ ତୁମକୁ କହିବି। ମୁଁ କହିଲି ମୁଁ ଏହାକୁ ଆଦୌ ବିଶ୍ୱାସ କରି ନାହିଁ। ପୁଣି ସେ କହିଲେ ତୁମେ 1909 ଏପ୍ରିଲ ମାସର 6 ତାରିଖରେ ଜନ୍ମଗ୍ରହଣ କରିଥିଲ, ସକାଳ ଠିକ 5 ସମୟରେ ତୁମେ ଜନ୍ମଗ୍ରହଣ କରିଥିଲ। ମୁଁ କହିଲି ତାହା ତ ନିରାଟ ସତ କଥା ଅଟେ। ମୁଁ ପଚାରିଲି ତୁମେ ତାହାକୁ କି ପ୍ରକାର ଜାଣିଲ? ମୁଁ କହିଲି ଏହି ନାବିକଙ୍କୁ କୁହ ଯେ ସେ କେତେବେଳେ ଜନ୍ମଗ୍ରହଣ କରିଥିଲେ। କହିଲେ ମୁଁ ତାହା କହି ନପାରେ। ଆଉ ମୁଁ ପଚାରିଥିଲି କାହିଁକି, ମୁଁ ପଚାରିଲି ସେପରି କାହିଁକି, ଆଉ ଏହାକୁ କିପରି ଜାଣିଥାଉ? କହିଲେ ମହାଶୟ ଧ୍ୟାନ ଦିଅନ୍ତୁ। ସେ କହିଲେ ଏହି ଜ୍ୟୋତିଷ ବିଦ୍ୟା ସମ୍ବନ୍ଧରେ ସେ କଥାବାର୍ତ୍ତା କରିବାକୁ ବର୍ତ୍ତମାନ ଯେତେବେଳେ ଆରମ୍ଭ କରନ୍ତି। ଆଉ ସେ କହିଲେ ଯେତେ ଗୁଡ଼ିଏ ବର୍ଷ ଯଦ୍ୟପି ଅତିକ୍ରମ ହୋଇସାରିଛି, କହିଲେ ତୁମକୁ ମନେ ରଖିବାକୁ ଅଛି ଯେ ପ୍ରଭାତୀତ ଯେତେବେଳେ ଉଦିତ ହେଲା ତା ପଣ୍ଡିତ ମାନଙ୍କୁ ଯୀଶୁ ଖ୍ରୀଷ୍ଟ ନିକଟକୁ କଢାଇ ନେଲା ନା? ପୁଣି ମୁଁ ପ୍ରାୟତଃ ବିଚଳିତ ହୋଇ ପଡିଲି। ଆପଣମାନଙ୍କ ଦ୍ୱାରା ମୁଁ କହିଲି ଭଲ କଥା, ମୁଁ ଧର୍ମମତ ବିଷୟରେ କିଛି ହେଲେ ଜାଣେ ନାହିଁ। ଆଉ ସେ ପଚାରିଲେ ଆଚ୍ଛା ତେବେ ପଣ୍ଡିତଗଣଙ୍କୁ ଯୀଶୁ ପଣ୍ଡିତଗଣ ଯୀଶୁଙ୍କୁ ଦର୍ଶନ କରିବାକୁ ଆସିଥିଲେ ସେ କଥା ତୁମେ ଶୁଣିଛ କି? ମୁଁ କହିଲି ହଁ ମୁଁ ଶୁଣିଛି। ପୁଣି ସେ କହିଲେ ଆଚ୍ଛା ତେବେ ପଣ୍ଡିତ ଜଣକ କିଏ ଥିଲେ? ଆରେ ବା ମୁଁ କହିଲି ସେମାନେ କେବଳ ପଣ୍ଡିତଗଣ ହିଁ ଥିଲେ, ତାହା ହିଁ ସବୁକିଛି ଯାହାକୁ ମୁଁ ଜାଣେ। ସେ କହିଲେ ଆଚ୍ଛା ତେବେ ଜଣେ ପଣ୍ଡିତ ଲୋକ ସେ କଣ ଅଟନ୍ତି? ସେ କହିଲେ ମୁଁ ଯେପରି ଜଣେ ଜ୍ୟୋତିଷ ଅଟେ, ଠିକ ଏହି ସମାନ ଧରଣର ବ୍ୟକ୍ତିଗଣ ସେମାନେ ଥିଲେ, ଜଣେ ଜ୍ୟୋତିଷ ଥିଲେ, ସେମାନେ ଆପଣମାନଙ୍କୁ ତାରାର ନିରୀକ୍ଷଣ ବୋଲି କହୁଥିଲେ। ଆଉ ସେ କହିଲେ ତୁମକୁ ଜଣା ଅଛି ଯେ ଏଥି ପୂର୍ବେ କି ପରମେଶ୍ୱର ଏହି ପୃଥିବୀ ପୃଷ୍ଠରେ କିଛିଟା କର୍ମକୁ ସମ୍ପାଦନ କରନ୍ତି, ସେ ସର୍ବଦା ସେ କଥାକୁ ପ୍ରଥମେ ଆକାଶ ଲକ୍ଷ୍ୟରେ ପ୍ରଘଟ କରନ୍ତି। ଆଉ ମୁଁ କହିଲି ମୁଁ ତାହା ଜାଣେ ନାହିଁ। ଆଉ ସେ କହିଲେ ଭଲ କଥା, ଆଉ ସେ 2 କିମ୍ବା 3 ତାରାକୁ ପରିଚିତ କରାନ୍ତି, 2 କିମ୍ବା 3 ପରିଚିତ କରାନ୍ତି, ଯେପରିକି ମଙ୍ଗଳ ଗ୍ରହ, ବୃହସ୍ପତି ଗ୍ରହ ଆଉ ଶୁକ୍ର ଗ୍ରହ ଆଦି, ଏହା ସେଗୁଡିକ ମଧ୍ୟରୁ କେହି ନଥିଲେ। ମାତ୍ର ସେ କହିଲେ ଏମାନେ ନିଜ ନିଜର କକ୍ଷପଥକୁ ଅତିକ୍ରମ କରିଥିଲେ, ପୁଣି ଏକାଠି ହୋଇଥିଲେ ଆଉ ନିର୍ମାଣ କରିଥିଲେ କହିଥିଲେ ସେପରି ସ୍ଥଳେ ସେତେବେଳେ କେବଳ ତିନି ଜଣ ଜ୍ୟୋତିଷ ପଣ୍ଡିତ ଉଭା ହେଲେ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଆସି ଭେଟିଥିଲେ ଆଉ ସେମାନେ ମଧ୍ୟରୁ ଜଣେ ହାମଙ୍କର ବଂଶଧର ଥିଲେ ପୁଣି ଅନ୍ୟ ଜଣେ ସେମଙ୍କର ବଂଶଧର ଥିଲେ ପୁଣି ଅନ୍ୟ ଜଣକ ଜାଫେଦଙ୍କ ବଂଶଧର ଥିଲେ ତତ୍ପରେ କହିଲେ ସେମାନେ ବେଥଲେହେମରେ ସମେତ ରୂପେ ଯେତେବେଳେ ଭେଟିଲେ ତିନୋଟି ତାରା ଯେ ସେ ସ୍ଥାନରୁ ସେମାନେ ଦେଖି ଆସିଥିଲେ ପୃଥିବୀ ପୃଷ୍ଠର ପ୍ରତ୍ୟେକ ଗୋଷ୍ଠୀ ପ୍ରଧାନଙ୍କୁ ପରିଚିତ କରାଇଥିଲେ କହିଥିଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ତାରାଗଣଙ୍କ ସହିତ କିଛି ନା କିଛି ବିଷୟକୁ କାର୍ଯ୍ୟକାରୀ କରିବା କହିଥିଲା କହିଥିଲେ ସେହି ନାବିକଙ୍କୁ ଏ ସମ୍ବନ୍ଧର ପ୍ରଚାର ଚନ୍ଦ୍ର ଯେତେବେଳେ ଦୃଶ୍ୟ ଅଦୃଶ୍ୟ ହୋଇଯାଏ ପୁଣି ସ୍ୱର୍ଗୀୟ ଗ୍ରହ ଯେତେବେଳେ ଦୃଷ୍ଟିରୁ ଉଭେଇଯାଏ ସେତେବେଳେ ସମୁଦ୍ରର ଢେଉ ଏହାର ସହିତ ଜୁଆର ଆଉ ଭଟ୍ଟାରେ ଆନ୍ଦୋଳିତ ହୁଏ ନାହିଁ ମୁଁ କହିଲି ସେ କଥାଟିକୁ ମୋତେ ତାଙ୍କଠାରୁ ପଚାରି ବୁଝିବାର ନାହିଁ କାରଣ ତାହା ମୁଁ ଜାଣେ ଆଉ ସେ କହିଲେ ଆଚ୍ଛା ତେବେ ତୁମର ଜନ୍ମଗ୍ରହଣ ବିଷୟଟି ଯଥାସ୍ଥିତ ତାରାଗ୍ରହ ସହିତ କିଛିଟା କାର୍ଯ୍ୟକୁ କରିବାରେ ପୁଣି ମୁଁ କହିଲି ଆଚ୍ଛା ତେବେ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ ସେପରି କିଛି କାର୍ଯ୍ୟ କରିବାର ବିଷୟଟି ରହିଛି ପୁଣି ମୁଁ କହିଲି ଆଚ୍ଛା ମୁଁ ତା ଆଦୌ ଜାଣେ ନାହିଁ ପୁଣି ସେ କହିଲେ ବର୍ତ୍ତମାନ ଦେଖନ୍ତୁ ସେଇ ତିନି ଜଣ ପଣ୍ଡିତ ଆସିଥିଲେ ଆଉ କହିଲେ ସେଇ ତିନୋଟି ତାରା ଯେତେବେଳେ ଆସିଲେ ସେତେବେଳେ ସେମାନେ ଯାତ୍ରା କରି ଆସିଲେ ସେମାନେ ତିନୋଟି ବିଭିନ୍ନ ଦିଗରେ ଆସିଲେ ପୁଣି ସେମାନେ ବେଥଲେହେମରେ ମିଳିତ ହେଲେ ପୁଣି ସେମାନେ କହିଲେ ଯେ ସେମାନେ ଅନ୍ୱେଷଣ କରି ପାଇଲେ ପୁଣି ପରସ୍ପର ସହିତ ବିଚାର ବିମର୍ଶ କଲେ ଆଉ ସେମାନେ ମଧ୍ୟରୁ ପ୍ରତ୍ୟେକ ସେମଙ୍କର ହାମଙ୍କର ଏବଂ ଜବତଙ୍କ ବଂଶଧର ଥିଲେ ନୋହଙ୍କର ତିନୋଟି ପୁତ୍ରଙ୍କ ବଂଶଧର ଥିଲେ ଆଉ ସେପରି କହିଲେ ତତ୍ପରେ ଆସି ପହଞ୍ଚିଲା ଉତ୍ତାରେ ଯୀଶୁଖ୍ରୀଷ୍ଟଙ୍କର ବନ୍ଦନା କଲେ ପୁଣି କହିଲେ ସେମାନେ ଯେତେବେଳେ ଫେରିବାକୁ ଲାଗିଲେ ସେତେବେଳେ ସେମାନେ ଭେଟି ଗୁଡ଼ିକୁ କାଢିଲେ ପୁଣି ତାଙ୍କ ନିକଟରେ ଅର୍ପଣ କଲେ ଆଉ କହିଲେ ଆପଣ ସେବା କାର୍ଯ୍ୟ ସମୟରେ ଯୀଶୁଖ୍ରୀଷ୍ଟ କହିଥିଲେ ଏହି ସମାଚାରଟି ଯେତେବେଳେ ସର୍ବଜଗତରେ ପ୍ରଚାରିତ ହୋଇସାରିଛି ହାମ ସେମ ପୁଣି ଜାଫେଦଙ୍କ ବଂଶଧର ଲୋକମାନଙ୍କୁ ଯାଇ ଶୁଣାଯାଇ ସାରିଛି ତତ୍ପରେ ସେ ପୁନର୍ବାର ଆସିବେ ଆଉ ସେ କହିଲେ ପୁଣି ଏହି ଗ୍ରହ ଗୁଡିକ ଆକାଶସ୍ଥ ଗ୍ରହ ଗୁଡିକ ସେଗୁଡିକ ଯେତେବେଳେ ପରସ୍ପରର ଚାରିପାଖରେ ବୁଲନ୍ତି କହିଲା ସେଗୁଡିକ ପୃଥକ ହୋଇଥିଲେ ସେଗୁଡିକ ଜଣାଶୁଣା ହେବା ପରଠାରୁ ଆଉ ଜଗତ ପୃଷ୍ଠରେ ଦୃଶ୍ୟମାନ ହୋଇନାହାନ୍ତି କିନ୍ତୁ କହିଥିଲେ ପ୍ରତିଟି କେତେକ ଶତବର୍ଷ ଉତ୍ତାରେ ଏଗୁଡିକ ସେମାନଙ୍କ କକ୍ଷପଥରେ ଥାଇ ଚାରିଆଡକୁ ବୁଲନ୍ତି ଏହିପରି ଭାବରେ ସେମାନଙ୍କ କକ୍ଷପଥରେ ଥାଇ ବୁଲୁଥାନ୍ତି କେହି ଜଣେ ଜ୍ୟୋତିଷ ଶାସ୍ତ୍ରଜ୍ଞ ଏହି ସ୍ଥାନରେ ଉପସ୍ଥିତ ଥାନ୍ତି ତେବେ ସେ ଯେ କଣ ବିଷୟରେ କଥାବାର୍ତ୍ତା କରୁଥିଲେ ସେ କଥାକୁ ସେ ବୁଝିଥାନ୍ତେ ମୁଁ ଆଦୌ ବୁଝେ ନାହିଁ ତେଣୁ ସେ ଯେତେବେଳେ କଥାବାର୍ତ୍ତା କରୁଥିଲେ କହିଥିଲେ ସେଗୁଡିକ ଠିକ ଏହିପରି ଭାବରେ ଥାଇ ଅତିକ୍ରମ କରନ୍ତି ପୁଣି କହିଲେ ମନୁଷ୍ୟଟିକୁ ସବୁଠାରୁ ଶ୍ରେଷ୍ଠ ପ୍ରଦାନର ସ୍ମୃତିର ରକ୍ଷାର୍ଥେ ଯାହାକୁ ପରମେଶ୍ୱର କଦାପି ଦାନ କଲେ ତାହିତ ଯେତେବେଳେ ପରମେଶ୍ୱର ତାଙ୍କର ପୁତ୍ରଙ୍କୁ ଦାନ କଲେ ସେତେବେଳେ ସମ୍ଭବ ହେଲା ଏହିସବୁ ଗ୍ରହ ଚୟନରୁ ଆପଣଙ୍କୁ ଯେତେବେଳେ ପୁନର୍ବାର ଅତିକ୍ରମ କରନ୍ତି ସେତେବେଳେ ହୁଏ କିହେତୁ ସେ ଅନ୍ୟ ଏକ ବରଦାନକୁ ଏହି ପୃଥିବୀକୁ ପ୍ରେରଣ କରନ୍ତି ଆଉ କହିଲେ ସେହି ସମୟର ଆବର୍ତ୍ତନ କାଳରେ ତୁମେ ଜାତ ହେଲ ପୁଣି କହିଲେ ତାହି ସେ କାରଣଟି ଅଟେ ଯହିପେ ମୁଁ ଏହାକୁ ଜାଣେ ଭଲ କଥା ତତ୍ପରେ ମୁଁ କହିଲି ମହାଶୟା ସର୍ବପ୍ରଥମ କ୍ଷେତ୍ରରେ ଏ ବିଷୟର ପରିପ୍ରେକ୍ଷୀରେ ମୁଁ କୌଣସି କଥାକୁ ଆଦୌ ବିଶ୍ୱାସ କରେ ନାହିଁ ମୁଁ ଜଣେ ଧାର୍ମିକ ବ୍ୟକ୍ତି ଆଦୌ ନୁହେଁ ପୁଣି ଏ ସମ୍ବନ୍ଧରେ ମୁଁ ଅଧିକ କିଛି କଥାକୁ ଆଦୌ ଶୁଣିବାକୁ ଚାହେଁ ନାହିଁ ଆପଣା ପଥରେ ମୁଁ ଚାଲିଗଲି ପୁଣି ଏହିପରି ଭାବେ ମୁଁ ତାଙ୍କୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଛାଡି ଦୂରେଇ ଗଲି ସୁତରାଂ ବାହାରକୁ ବାହାରି ଚାଲିଗଲି ଆଉ ଯେକୌଣସି ସମୟରେ ଯାହା କିଛି ବିଷୟ ସେଗୁଡିକ ମଧ୍ୟରୁ ମୁଁ ଗୋଟିକର ପାଖାପାଖିରେ ପହଞ୍ଚିବି ଏହା ଘଟିବାର ତାହା ହିଁ ଏକ ପନ୍ଥା ହେବ ପୁଣି ମୁଁ ଚିନ୍ତା କଲି ସେପରି ଧର କର୍ମକୁ ସେହି ସୈତାନମାନ ମଧ୍ୟରୁ ଜଣେ କାହିଁ କରିଥାଏ ତତ୍ପରେ ପ୍ରଚାର ପୁଣି କହୁଛନ୍ତି ତାହା ଏକ ସୈତାନ ଅଟେ ତାହା ଏକ ସୈତାନ ଅଟେ ମୋତେ ଏହାକୁ ବିଶ୍ୱାସ କରି ମୋତେ ସେମାନେ ପ୍ରବର୍ତ୍ତ ହୋଇଥିଲେ ସେଠାରେ ଥିବା ସମୟରେ ସେ ରାତ୍ରି ବେଳାରେ ଯେତେବେଳେ ମୁଁ ଥିଲି ସେହି ବିଷୟଟିକୁ ଯେତେବେଳେ ଦୋହରାଇଲେ ମୁଁ ତାକୁ ପଚାରିଲି ମୁଁ କହିଲି ଆଚ୍ଛା ତେବେ ସେପରି ଧରଣର ମାଧ୍ୟମ ଆଉ ଅନ୍ୟ ବିଷୟ ଗୁଡିକ କାହିଁକି ପୁଣି ସୈତାନ ଦ୍ୱାରା ପ୍ରଭାବିତ ବ୍ୟକ୍ତିଗଣ ପୁଣି କାହିଁକି ଯେଉଁମାନେ କି ସବୁବେଳେ ମୋତେ ଏହାକୁ କହନ୍ତି ପୁଣି ମନ୍ଦିରର ପୂଜାରୀ ମୋର ଭାଇଗଣ କାହିଁକି କହନ୍ତି ମୋତେ କହନ୍ତି ଯେ ଏହା ସୈତାନର ଏକ ଆତ୍ମା ଅଟେ ବୋଲି ସେହି ଜଣକ ଯିଏକି ସେଠାରେ ଛବି ମଧ୍ୟରେ ଟଙ୍ଗା ହୋଇ ରହିଛନ୍ତି ସେ ଯାହା କିଛି ବିଷୟ କହିଥିଲେ ତାହାକୁ ମୁଁ ଶୁଣିଥିଲି ସେ କହିଥିଲେ ଏହା ସେତେବେଳେ ସମୟରେ ଯେ ପ୍ରକାର ଥିଲା ଏହା ବର୍ତ୍ତମାନ ସୁଦ୍ଧା ତଦ୍ବୋଧାରଣ ଅଟେ। ତତ୍ପରେ ସେ ମୋତେ ଉଦ୍ଧୃତ କରି କହିବାକୁ ଆରମ୍ଭ କଲେ, ଅର୍ଥାତ୍ ପ୍ରଭୁ ଯୀଶୁଙ୍କର ସେବା କାର୍ଯ୍ୟଟି ଯେତେବେଳେ ଆରମ୍ଭ ହେଲା, ସେବକଗଣ ଏପରି କହିଥିଲେ ଯେ ଶୟତାନ ଜଣେ ବାଲ ଜୀବର ବ୍ୟକ୍ତି ଥିଲେ ବୋଲି। ମାତ୍ର ପ୍ରେତାତ୍ମା କହିଥିଲା ସେ ତ ପରମେଶ୍ୱର ପୁତ୍ର ଥିଲେ, ଇସ୍ରାଏଲର ପବିତ୍ର ଜନ ଅଟନ୍ତି। ପ୍ରେତାତ୍ମାଗଣ ସେପରି କହିଥିଲେ, ସେହି ଅନ୍ୟତ୍ର ସ୍ଥାନରେ ପାଉଲ ଆଉ ବର୍ଣ୍ଣବା ସେମାନେ ଯେତେବେଳେ ପ୍ରଚାର କରୁଥିଲେ, ସେ ସବୁ ଘଟଣାକୁ ଧ୍ୟାନରେ ରଖନ୍ତୁ। ସେବକଗଣ ଏପରି କହିଥିଲେ, ଏହି ମନୁଷ୍ୟ ଜଗତକୁ ଓଲଟ ପଲଟ କରିପାରୁଛନ୍ତି, ସେମାନେ ଦୁଷ୍ଟ ଅଟନ୍ତି, ସେମାନେ ଶୟତାନଗଣ ଅଟନ୍ତି। ପୁଣି ଜଣେ ସାଧାରଣ ଭାବି ବକ୍ତା ହେଠାସ୍ଥିତ ରାଜଦାଣ୍ଡରୁ ବାହାରି ଆସିଲା, ଆଉ ପାଉଲ ପୁଣି ବର୍ଣ୍ଣବା ଯେ ପରମେଶ୍ୱରଙ୍କ ଦାସଗଣ ଥିଲେ ଏହା ଚିହ୍ନି ପାରିଥିଲା, କହିଥିଲା ଏମାନେ ପରମେଶ୍ୱରଙ୍କ ବ୍ୟକ୍ତି ଅଟନ୍ତି ଯେମାନେ ଆମମାନଙ୍କୁ ଜୀବନର ମାର୍ଗ ବିଷୟରେ କହନ୍ତି। ତାହା ନିରାଟ ସତ୍ୟ କଥା ନୁହେଁ କି? ଏଗୁଡାକ ଭାବିବକ୍ତା ପୁଣି ଆଧ୍ୟାତ୍ମିକବାଦୀ ଆଉ ମନ୍ଦ ଆତ୍ମାଗ୍ରସ୍ତ ବ୍ୟକ୍ତିଗୁଡାକ ଥିଲେ। ମାତ୍ର ଆମମାନେ ଧର୍ମତତ୍ତ୍ୱ ଜ୍ଞାନରେ ଏପରି ଭରପୁର ଅବସ୍ଥା ରହିଅଛୁ ଯେ ପରିଶେଷରେ ଆମମାନେ ଆତ୍ମାଙ୍କ ସମ୍ବନ୍ଧରେ କିଛି ହେଲେ ବୁଝିନଥାଉ। ଏଥୁ ଅନ୍ତେ ଆପଣମାନେ ମୋତେ ଯେ ଆଦରି ନିଅନ୍ତି ଏପରି ମୁଁ ଭରସା ରଖେ, କିନ୍ତୁ ତାହା ହିଁ ଅଟେ। ପେଣ୍ଟିକୋଷ୍ଟ ମଧ୍ୟ ଏପରି ମୁଁ ଅର୍ଥ କରେ, ତାହା ନିରାଟ ସତ୍ୟ କଥା ଅଟେ। କେବଳ ଚିତ୍କାର କରିବା ପୁଣି ନାଚିବା, ଆପଣମାନେ ଆତ୍ମାଙ୍କ ବିଷୟରେ କିଛି ଜାଣନ୍ତି ଏହା ଆଦୌ ତାହା ଅର୍ଥ ପ୍ରକାଶ କରେ ନାହିଁ। ଏହା ତ ବ୍ୟକ୍ତିଗତ ସମ୍ପର୍କର ବିଷୟ ଅଟେ, ମୁହାଁମୁହିଁ ଭେଟ ଭେଟିର ବିଷୟ ଅଟେ। ତାହା ହିଁ ଯାହାକୁ ଆପଣ ଆବଶ୍ୟକ କରନ୍ତି, ତାହା ତ ସେପରି ଧର ଏକ ବିଷୟ ଅଟେ ଯଦ୍ୱାରା ପରମେଶ୍ୱର ନିଜର ମଣ୍ଡଳୀକୁ ଉତ୍ଥାପନ କରିବାକୁ ମନସ୍ଥ କରୁଅଛନ୍ତି। ତାହା ହିଁ ସତ୍ୟ କଥା ଅଟେ। ଯେତେବେଳେ ଆତ୍ମାରେ ଥାଇ ସେମାନେ ସଂଘବଦ୍ଧ ଭାବରେ ପୁଣି ସମର୍ଥରେ ଏକତ୍ର ହୋଇ ରହନ୍ତି। ଆଉ ତହିଁ ପ୍ରତି ସେ ତଦୁପ କରି କହିଥିଲେ, ପୁଣି ସେବକଗଣ ଏହାକୁ ଯେ କିପରି ଭାବେ ଭୁଲ ରୂପେ ବୁଝିଥିଲେ ସେ କଥାକୁ ସେ ମୋତେ କହିଥିଲେ। ପୁଣି ଏହି ସମୟ ପରିପ୍ରେକ୍ଷୀରେ ମୋତେ ସେ ଯେତେବେଳେ କହିଥିଲେ, ପୁଣି ଯୀଶୁ ଯେ କିପରି ଭାବରେ ଏସବୁକୁ ସାମ୍ନା କରିଥିଲେ ଆଦି, ପୁଣି ଯୀଶୁ ଯେ କିପରି ଭାବରେ ଏହାକୁ ସାମ୍ନା କରିଥିଲେ ସେସବୁ ମଧ୍ୟ ମୁଁ କହିଲି। ଆଚ୍ଛା ତେବେ ଏହା ବିଷୟରେ କିପରି ମୋ ସହିତ ଏହିସବୁ ଘଟଣା ଯାହା କିଛି ଘଟିଗଲା ସେସବୁ ବିଷୟରେ ତେବେ କଣ? ପୁଣି ଆପଣମାନେ ଧ୍ୟାନ ଦିଅନ୍ତୁ, ସେ କହିଲେ ସେଗୁଡିକ ଦ୍ୱିଗୁଣିତ ହେବ, ପୁଣି ଅଧିକ ବଡ଼ରୁ ବଡ଼ ହୋଇ ପରିଚିତ ହେବ। ପୁଣି ସେ ମୋତେ ଉଦ୍ଧୃତ କରି କହିଲେ, ଯୀଶୁ ଯେ ସେସବୁକୁ କିପରି ସାଧନ କଲେ ସେ କଥାକୁ ମୋତେ କୁହତ। ସେ କିପରି ଭାବେ ଆସିଥିଲେ, ପୁଣି ସେ ସମର୍ଥର ଅଭିଷିକ୍ତ ହୋଇ ରହିଥିଲେ ଯିଏକି ଘଟଣା ଗୁଡିକୁ ପୂର୍ବଭାସ କରି କହିପାରିଥିଲେ। ପୁଣି କୂପ ନିକଟସ୍ଥ ସେହି ନାରୀଙ୍କୁ କହିପାରିଥିଲେ ଜଣେ ସୁସ୍ଥକାରୀ ବୋଲି ଆଦୌ ଦାବି କରିନଥିଲେ, ଏପରି ଦାବି କରି କହିଥିଲେ ଯେ ପିତା ତାଙ୍କୁ ଯେପରି ଭାବେ ଦର୍ଶନ ଦେଖାନ୍ତି ତଦନୁସାରେ ସେ ଏହିସବୁ ବିଷୟକୁ କରନ୍ତି। ମୁଁ କହିଲି ଆଚ୍ଛା ତେବେ ତା କିପରି ଧର ବିଷୟ ହେବ? ସେ କହିଲେ ଏହା ତ ପବିତ୍ର ଆତ୍ମା ଥିଲେ। ତତ୍ପରେ ସେଠାରେ ମୋ ମଧ୍ୟରେ କିଛିଟା ବିଷୟ ଘଟିଲା, ଅର୍ଥାତ୍ ମୁଁ ଏପରି ହୃଦୟଙ୍ଗମ କଲି ଯେ ପ୍ରତିଟି ବିଷୟ ଜହିଁରୁ ମୁଁ ନିଜର ପିଠିକୁ ଫେରାଇ ନେଲି। ତାହା ହିଁ ଈଶ୍ୱରଙ୍କ ଯୋଜନା ଥିଲା, ଜହିଁ ପାଇଁ ମୁଁ ଏହି ସ୍ଥାନରେ ପହଞ୍ଚିଛି। ପୁଣି ମୁଁ ହୃଦୟଙ୍ଗମ କଲି ଯେ ଏହା ତ ଠିକ୍ ସେହି ବିଗତ ସମୟର ଫାରୁସିମାନଙ୍କ ପରି ଥିଲା, ସେମାନେ ଯେ ଧର୍ମଶାସ୍ତ୍ର ଭୁଲ ଧର ବ୍ୟାଖ୍ୟାକୁ କରିଥିଲେ ଏହା ତାହିଁ ଥିଲା। ସୁତରାଂ ସେହି ସମୟରୁ ଏହାରି ସମ୍ବନ୍ଧରେ ମୁଁ ନିଜର ବ୍ୟାଖ୍ୟାକୁ ଗ୍ରହଣ କରିଥିଲି ଯାହାକୁ ପବିତ୍ର ଆତ୍ମା କହିଥିଲେ। ମୁଁ କହିଥିଲି ମୁଁ ସମବତ ଯାଇପାରିବି, ସେ କହିଥିଲେ ମୁଁ ତୁମର ସହବର୍ତ୍ତୀ ହେବି। ପୁଣି ସ୍ୱର୍ଗଦୂତ ଜଣକ ତତ୍ପରେ ଆଲୋକ ମଧ୍ୟକୁ ପ୍ରବେଶ କଲେ, ତାହା ତ ପରକୁ ପର କରି ବାରମ୍ବାର ପୁଣି ବାରମ୍ବାର ପୁଣି ଥରକୁ ଥର କରି ଆସିଲା, ଆଉ ସେହିପରି ଭାବରେ ତାଙ୍କ ଚରଣ ଚାରିଆଡକୁ ଘେରିଗଲା, ଆଲୋକ ମଧ୍ୟକୁ ପ୍ରବେଶ କଲା, ଆଉ ଭବନ ମଧ୍ୟରୁ ବାହାରି ଚାଲିଗଲେ। ଜଣେ ନୂତନ ବ୍ୟକ୍ତି ରୂପେ ପରିବର୍ତ୍ତନ ହୋଇ ମୁଁ ଘରକୁ ଫେରିଗଲି, ଆରାଧନାଳୟକୁ ଚାଲି ଆସିଲି, ପୁଣି ସଦସ୍ୟମାନଙ୍କୁ ଏ ବିଷୟରେ କହିଲି। ତାହା ରବିବାରର ରାତ୍ରି ଘଟଣା ଥିଲା, ଆଉ ବୁଧବାର ଦିନର ରାତ୍ରି ବେଳାରେ ସେମାନେ ସେଠାକୁ ଜଣେ ନାରୀଙ୍କୁ ଘେରି ଆସିଲେ, ମେୟଙ୍କ ଜଣେ ସେବିକା କର୍କଟ ରୋଗରେ ମୃତ୍ୟୁମୁଖୀ ହୋଇଥିଲେ। ଅଧିକ କିଛି ନ ହୋଇ କେବଳ କଙ୍କାଳର ଏକମାତ୍ର ପ୍ରତିବିମ୍ବ ଥିଲେ। ତାଙ୍କୁ କେବଳ ଧରିବା ପାଇଁ ମୁଁ ତାଙ୍କ ନିକଟକୁ ଯେତେବେଳେ ବଢିଲି, ଠିକ୍ ସେତିକି ବେଳେ ସାମ୍ନାରେ ଏକ ଦର୍ଶନ ଆସି ଉପସ୍ଥିତ ହେଲା, ପୁଣି ସେବା ଶୁଶ୍ରୂଷାର ଆଡକୁ ଫେରିଯିବା ବିଷୟକୁ ଦୃଶ୍ୟମାନ କଲା। ଆଉ ସେ ଲୁଇସଭିଲରେ ବହୁ ବର୍ଷ ପୂର୍ବେ ମରି ସାରିଥିବା ସୂଚୀବଦ୍ଧରେ ରହିଥିଲେ। ସେଠାରେ ଜେଫରସନଭିଲରେ ଏତେବେଳେ ସେ ଥିଲେ, ସେବା କରୁଥିଲେ, ରୋଗୀମାନଙ୍କ ସେବା ଶୁଶ୍ରୂଷା ବହୁ ବର୍ଷ ଧରି କରୁଥିଲେ। କାରଣ ମୁଁ ସେଇ ଆଡ଼କୁ ଅନାଇଲି, ପୁଣି ଏକ ଦର୍ଶନକୁ ଦେଖିଲି, ମୁଁ ପଛକୁ ବୁଲି ପଡିଲି, ପୁଣି ସେଠାରେ ଠିଆ ହୋଇ ରହିଥିଲି। ତଥାପି ମୁଁ ଯେ କଣ କରୁଥିଲି ତାହାକୁ ମୁଁ ଆଦୌ ବୁଝି ନଥିଲି। ସେ ରୋଗୀ ଜଣଙ୍କୁ ସେମାନେ ସେଠାକୁ ଯେତେବେଳେ ଆଣିଥିଲେ, ପୁଣି ସେଠାରେ ତଳେ ଶୁଆଇ ଦେଇଥିଲେ, ମୁଁ ଥରି ଉଠିଥିଲି। ପୁଣି ସେବିକାଗଣ ଆଉ ଅନ୍ୟ ସାହାଯ୍ୟକାରୀଗଣ ସେଠାରେ ଠିଆ ହୋଇଥିଲେ, ତାଙ୍କୁ ଘେରି ଠିଆ ହୋଇଥିଲେ। ପୁଣି ନାରୀ ଜଣକ ସେଠାରେ ଶୋଇ ରହିଥିଲେ, ପୁଣି ତାଙ୍କର ମୁଖମଣ୍ଡଳଟି ବିକୃତାକାର ଦେଖାଯାଉଥିଲା, ଆଉ ତାଙ୍କ ଚକ୍ଷୁର କରୋଡ ମଧ୍ୟକୁ ପଶିଯାଇଥିଲା। ସେ ମାର୍ଜି ମୋର୍ଗାନ ଥିଲେ। ଆପଣମାନେ ଯଦି ତାଙ୍କ ସହିତ ପତ୍ର କରିବାକୁ ଚାହାନ୍ତି, ତେବେ ତାଙ୍କ ଠିକଣା 411 ନୋବ୍ଲାସ୍ ଆଭିନ୍ୟୁ ଜେଫରସନଭିଲ ଇଣ୍ଡିଆନା ଏପରି ଅଟେ, କିମ୍ବା କ୍ଲାରକ କଣ୍ଟ୍ରି ଚିକିତ୍ସାଳୟ ଜେଫରସନଭିଲ ଇଣ୍ଡିଆନାର ଠିକଣାରେ ତାଙ୍କୁ ଲେଖି ସମ୍ପର୍କ ସ୍ଥାପନ କରନ୍ତୁ। ତାଙ୍କୁ ଆପଣମାନଙ୍କୁ ଏକ ସାକ୍ଷାତର ସୁଯୋଗ ଦିଅନ୍ତୁ। ପୁଣି ସେଠାରେ ମୁଁ ଥାଇ ତଳକୁ ଦେଖିଲି, ଆଉ ସେଠାରେ ତାହା ପ୍ରଥମ ଘଟଣା ଥିଲା। ଏଠାରେ ଏକ ଦର୍ଶନ ଘଟିଥିଲା, ଏଠାରେ ତାଙ୍କୁ ବାହାରି ଆସିଥିବା ଦର୍ଶନଟି ମୁଁ ଦେଖିଥିଲି। ସେହି ନାରୀଙ୍କୁ ପୁନର୍ବାର ସେବିକାର କର୍ମ କରୁଥିବା ମୁଁ ଦେଖିଲି। ଜଣେ ସୁସ୍ଥ ସବଳା ନାରୀର ସ୍ୱାସ୍ଥ୍ୟରେ ଥାଇ ଚାରିଆଡ଼କୁ ଖୁବ୍ ସୁନ୍ଦର ଭାବରେ ସେ ଚଲାବୁଲା କରୁଥିଲେ। ମୁଁ କହିଲି, ଦୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, ତୁମେ ଜୀବିତ ରହିବ, ପୁଣି ଆଦୌ ମରିବ ନାହିଁ। ତାଙ୍କର ସ୍ୱାମୀ ଜାଗତିକ ରୂପେ ଜଣେ ମାନ୍ୟଗଣ୍ୟ ସୁପ୍ରତିଷ୍ଠ ବ୍ୟକ୍ତି ଥିଲେ, ସେହିପରି ଭାବେ ମୋ ଆଡ଼କୁ ଚାହିଁ ଦେଖୁଥିଲେ। ମୁଁ କହିଥିଲି, ମହାଶୟ ଆପଣ ଆଦୌ ଭୟ କରନ୍ତୁ ନାହିଁ, ଆପଣଙ୍କ ପତ୍ନୀ ଆଦୌ ମରିବ ନାହିଁ। ସେ ମୋତେ ବାହାରକୁ ଡାକିଥିଲେ, କହିଥିଲେ, ଦୁଇ ତିନି ଜଣ ଚିକିତ୍ସକଙ୍କୁ ପାଖକୁ ଡାକିଥିଲେ, ଆପଣ ସେମାନଙ୍କୁ ଚିହ୍ନନ୍ତି କି? ମୁଁ କହିଥିଲି, ହଁ ଚିହ୍ନେ। କିପରି? କହିଥିଲେ, ଯେହେତୁ ମୁଁ ତାଙ୍କ ସହିତ ଗଲ୍ଫ ଖେଳ ଖେଳି ସାରିଛି, ସେ କହିଥିଲେ, କର୍କଟର ବ୍ୟାଧିଟି ତାଙ୍କର ପାକସ୍ଥଳୀର ଚାରିଆଡ଼କୁ ଖେଳାଇ ହୋଇସାରିଛି, ପୁଣି ଏନିମା ଦ୍ୱାରା ସୁଦ୍ଧା ଆପଣ ତାକୁ ଧୋଇପାରନ୍ତି ନାହିଁ। ମୁଁ କହିଥିଲି, ସେ ଯେ କି ପ୍ରକାର ଧରଣର ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି ତାହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ଏଠାରେ ସେପରି କିଛି ବିଷୟ ରହିଅଛି, ଯେହେତୁ ମୁଁ ଏକ ଦର୍ଶନ ଦେଖିଅଛି। ପୁଣି ସେହି ବ୍ୟକ୍ତି ଦିବ୍ୟ ପୁରୁଷ ଜଣକ ଯିଏକି ମଧ୍ୟ କହିଥିଲେ ଆଉ ସୂଚିତ କରିଥିଲେ ଯେ ମୁଁ ଯାହା କିଛି ବିଷୟକୁ ଦର୍ଶନ କରିଅଛି ଏହାକୁ କହିବାକୁ, ପୁଣି ଏହା ଠିକ ସେହିପରି ଭାବରେ ସଫଳ ହେବ। ଆଉ ଯେହେତୁ ସେ ମୋତେ କହିଥିଲେ, ତେଣୁ ମୁଁ ଏହାକୁ ବିଶ୍ୱାସ କରେ। ପରମେଶ୍ୱରଙ୍କୁ ଗୌରବ ଦିଅନ୍ତୁ, ସେହି ସମୟର କିଛି ଦିନ ଉତ୍ତରେ ସେ ଖୁବ୍ ଉତ୍ତମ ରୂପେ ତାଙ୍କର ଲୁଗାକଚା କାମକୁ କରୁଥିଲେ, ଚାରିଆଡ଼କୁ ବୁଲାବୁଲି କରୁଥିଲେ। ଏତେବେଳେ ସେ ସୁସ୍ଥ ସବଳ ଅଟନ୍ତି, ପୁଣି ପ୍ରାୟ 165 ପାଉଣ୍ଡ ଓଜନ ବିଶିଷ୍ଟ ଅଟନ୍ତି। ତତ୍ପରେ ମୁଁ ଯେତେବେଳେ ଏହାକୁ ସ୍ୱୀକାର କରିନେଲି, ଏହା ଦୂରକୁ ଖେଳାଇ ହୋଇ ଚାଲିଗଲା। ଆଉ ରବର୍ଟ ଡର୍ଥି ମୋତେ ଡକାଇଥିଲେ, ପୁଣି ଏହିଠାରେ ତାହା ଅଗ୍ରସର କଲା, ବାହାରେ ଟେକ୍ସାସ ପର୍ଯ୍ୟନ୍ତ ବ୍ୟାପିଗଲା, ବିଶ୍ୱର ଚତୁଃପାର୍ଶ୍ୱକୁ ବ୍ୟାପିଗଲା। ଆଉ ଏକଦା ରାତ୍ରି କାଳରେ ପ୍ରାୟ 4-5 ଥର ଧରି ଏପରି ହେଲା, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବା, ପୁଣି ସେପରି ଧର ଘଟଣା ବିଷୟକୁ ମୁଁ ଆଦୌ ବୁଝିପାରିଲି ନାହିଁ। ମୁଁ ପବିତ୍ର ଆତ୍ମାଙ୍କଠାରେ ବାପ୍ତିସ୍ମର ବିଷୟକୁ ବିଶ୍ୱାସ କଲି। ଲୋକମାନେ ଯେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରିପାରନ୍ତି ସେ କଥାକୁ ମୁଁ ବିଶ୍ୱାସ କଲି। ପୁଣି ଦିନେ ରାତ୍ରି ବେଳା ଟେକ୍ସାସର ସାନ୍ ଆଣ୍ଟିଓଗୋ କେଥେଡ୍ରାଲରେ ମୁଁ ଯେତେବେଳେ ଚଲାବୁଲା କରୁଥିଲି, ସେଠାରେ ବୁଲାବୁଲି କରୁଥିଲି, ଏଠାରେ ବସିଥିବା ଜଣେ ସାଧାରଣ ବ୍ୟକ୍ତି ପରଭାଷାରେ କଥାବାର୍ତ୍ତା କରିବାରେ ଲାଗିଲେ, ଯେପରିକି ବାରୁଦ ଭରା ବନ୍ଧୁକରୁ ସେ ଗୁଳି ବର୍ଷଣ କରୁଛନ୍ତି ଠିକ ସେହିପରି, କିମ୍ବା ବାରମ୍ବାର ଯନ୍ତ୍ରଚାଳିତ ବନ୍ଧୁକରୁ କ୍ଷିପ୍ର ଗତିରେ ଗୁଳି ବର୍ଷଣ ହେଉଥିବା ଭଳି ସେ କହି ଚାଲିଥିଲେ। ପୁଣି ପଛରେ ଅନତି ଦୂରରେ କେହି ଜଣେ ବ୍ୟକ୍ତି ଉଠି ପଡିଲେ, ଆଉ କହିଲେ, ପ୍ରଭୁ ସଦାପ୍ରଭୁ ଏପରି କହନ୍ତି। ସେହି ବ୍ୟକ୍ତି ଜଣକ ଯିଏକି ପ୍ରଚାର ମଞ୍ଚକୁ ଆଗେଇ ଚାଲିଛନ୍ତି, ସେ ଏକ ସେବା କାର୍ଯ୍ୟ ସହିତ ଆଗେଇବାକୁ ଯାଉଛନ୍ତି, ଯାହାକି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଠାରୁ ଅଭିଷିକ୍ତ ହୋଇଥିଲା। ପୁଣି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପ୍ରଥମ ଆଗମନ ସମୟରେ ବାପ୍ତିଜକ ଜୋହର ଯେପ୍ରକାରେ ଅଗ୍ରତ ହୋଇ ପ୍ରେରିତ ହୋଇଥିଲେ, ଠିକ ସେହିପରି ଭାବରେ ସେ ଏକ ସମାଚାର ସହିତ ରହିଛନ୍ତି, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବିଷୟକୁ ବହନ କରି ଅଗ୍ରତର କର୍ମକୁ ସଫଳ କରିବ। ମୋର ପାଦୁକ ହଳରେ ମୁଁ ଏ ପ୍ରକାର ହଲଚଲକୁ ଲାଭ କରିବାକୁ ଚାହେଁ। ମୁଁ ଉପରକୁ ଚାହିଁ ଦେଖିଲି, ମୁଁ କହିଲି, ସେ ବ୍ୟକ୍ତିକୁ ତୁମେ ଜାଣ କି? ସେ କହିଲେ, ମହାଶୟ ଆଦୌ ନୁହେଁ। ମୁଁ ପଚାରିଲି ତୁମେ ତାକୁ ଚିହ୍ନ କି? ସେ କହିଲେ ମହାଶୟ ଆଦୌ ନୁହେଁ। ମୁଁ ପଚାରିଲି ତୁମେ ମୋତେ ଚିହ୍ନ କି? ସେ କହିଲେ ମହାଶୟ ଆଦୌ ନୁହେଁ। ମୁଁ ପଚାରିଲି ତୁମେ ଏଠାରେ କଣ କରୁଅଛ? ସେ କହିଥିଲେ ମୁଁ ଏହାକୁ ସମ୍ବାଦ ପତ୍ରରେ ପଢିଥିଲି, ଆଉ ପ୍ରାୟତଃ ତାହା ଅବସର ସଭାର ପ୍ରଥମ ରାତ୍ରି ଥିଲା। ମୁଁ ସେୟାର କହିଲି, ପୁଣି ପଚାରିଲି ଆପଣ ଏଠାକୁ କିପରି ଆସି ପହଞ୍ଚିଲେ। ସେ କହିଲେ ମୋର କେତେକ ସଦସ୍ୟ ମୋତେ କହିଥିଲେ ଯେ ଆପଣ ଏଠାକୁ ଆସିବା ପାଇଁ ମନସ୍ଥ ହୋଇସାରିଥିଲେ, ଜଣେ ଅଲୌକିକ ଧରଣର ଆରୋଗ୍ୟକାରୀ ରୂପେ ଆସୁଥିଲେ, ତେଣୁ ମୁଁ ଆସିଲି। ମୁଁ ପଚାରିଲି ଆପଣମାନେ ପରସ୍ପରକୁ ଚିହ୍ନନ୍ତି ନାହିଁ କି? ସେ କହିଲେ ନୁହେଁ। ସେ କହିଲେ ନୁହେଁ। ଓହୋ, ଚମତ୍କାର ତ! ସେଠାରେ ସେହି ସମାନ ଧରଣର ପବିତ୍ର ଆତ୍ମାଙ୍କ ସମର୍ଥକୁ ମୁଁ ଦେଖିଅଛି, ଯାହାଙ୍କ ସମ୍ବନ୍ଧରେ ମୁଁ ଏକଦା ସେପରି ସ୍ଥଳେ ବିଚାର କରିଥିଲି ଯେ ଏହା ଏକ ଭ୍ରାନ୍ତିକର ବିଷୟ ଥିଲା ବୋଲି। ପୁଣି ମୁଁ ତାହାଙ୍କୁ ଜାଣିଥିଲି, ମୁଁ ଜାଣିଥିଲି ଯେ ଏହି ସମାନ ଧରଣର ଈଶ୍ୱରଙ୍କ ଜଗତ ଜନକ ସେହି ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ରହିଥିଲେ ଯେଉଁମାନେ କି ଏହିସବୁ ବିଷୟର ଅଧିକାରୀ ଥିଲେ। ଯଦ୍ୟପି ସେମାନେ ହାସଲ କରି ରହିଥିଲେ, ପୁଣି ଏକାଧିକ ବିଷୟର ସହିତ ବିଶ୍ୱାସ କରି ରହିଥିଲେ, ପୁଣି ବାବିଲର ଏକାଧିକ କଥାକୁ ତହିଁରେ ମିଶାଇ ରଖିଥିଲେ, ତଥାପି ସେଠାରେ କିନ୍ତୁ ଏକ ଅସମ୍ବୋଧନର ନିୟମାବଳୀ ଥିଲା। ଆଉ ମୁଁ ତାହାକୁ ଦେଖିଅଛି, ଏହା ନିରାଟ ସତ୍ୟ କଥା ଥିଲା। ଓହୋ, ଅନେକ ବର୍ଷ ବିତି ସାରିଥିଲା, ପୁଣି ଉପାସନା ସଭା ଗୁଡ଼ିକରେ ଉପସ୍ଥିତ ଜନତା ଦର୍ଶନ ଗୁଡ଼ିକୁ ପୁଣି ଅନ୍ୟାନ୍ୟ ଚମତ୍କାର ଘଟଣା ଗୁଡ଼ିକୁ ଦେଖି ସାରିଥିଲେ। ଆଲାସ୍କାର କୌଣସି ଏକ ଅନ୍ୟ ସ୍ଥାନରେ ମୁଁ ଠିଆ ହୋଇଥିବା ସମୟରେ କେହି ଜଣେ ଫଟୋଗ୍ରାଫର ଏହାକୁ ନିଜ ଆଲୋକଚିତ୍ର ଉଠାଇଥିଲେ, ଏହା ତାହା ଥିଲା ବୋଲି ମୁଁ ବିଶ୍ୱାସ କରେ। ଠିକ ଏହିପରି ଧରଣର ଏକ ସମାଗମ ଉପାସନା ସଭାରେ ଏହିପରି ଧରଣର ଏକ ବିରାଟ ପ୍ରେକ୍ଷାଳୟ ତାହା ଘଟିଥିଲା। ଆଉ ମୁଁ ସେଠାରେ ଠିଆ ହୋଇଥିଲି, ଏହାଙ୍କ ସମ୍ବନ୍ଧରେ ବୁଝାଇ କହିବାକୁ ଚେଷ୍ଟା କରୁଥିଲି। ଉପସ୍ଥିତ ଜନତା ଜାଣିଥିଲେ, ସେମାନେ ବସିଥିଲେ, ପୁଣି ଶୁଣିବାକୁ ଆଗ୍ରହ ଦେଖାଇଥିଲେ। ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ୍, ପୁଣି ଅନ୍ୟାନ୍ୟ ସଂସ୍ଥା ମଣ୍ଡଳୀର ସଦସ୍ୟଗଣ ଉପସ୍ଥିତ ଥିଲେ। ପୁଣି ମୁଁ ହଠାତ୍ ଚାହିଁ ଦେଖିଲି, ଦ୍ୱାର ଭିତର ପ୍ରବେଶ କରୁଥିଲି, ସେଠାରେ ଏହି ଆଲୋକଟି ଉପସ୍ଥିତ ହେଲେ ଶବ୍ଦ କରି ଚାଲି ଯାଉଥିଲେ। ମୁଁ କହିଥିଲି ମୁଁ ଅଧିକ କିଛି ଶବ୍ଦ ଆଉ ପ୍ରୟୋଗ କରିବି ନାହିଁ, ଯେହେତୁ ଏହି ସ୍ଥାନକୁ ସେ ବର୍ତ୍ତମାନ ଆସୁଅଛନ୍ତି। ପୁଣି ଏହା ଚାଲିଗଲେ, ତତ୍ପରେ ଉପସ୍ଥିତ ଜନତା ଚିତ୍କାର କରିବାକୁ ଲାଗିଲେ। ମୁଁ ଯେଉଁଠାରେ ଉପସ୍ଥିତ ଥିଲି ଠିକ୍ ସେହି ସ୍ଥାନକୁ ଆସିଲେ, ପୁଣି ସେହି ସ୍ଥାନ ଚାରିପାଖରେ ଚାରିଆଡେ ଉପସ୍ଥିତ ହୋଇ ଦୃଶ୍ୟମାନ ହେଲେ, ଏହା ଠିକ୍ ଉଚିତ ପ୍ରକାରେ ଅବସ୍ଥାନ କରି ରହିଲେ। ଏହି ଜଣେ ସେବକ ଉପରକୁ ଧାଇ ଆସିଲେ, ପୁଣି କହିଲେ, ପ୍ରକାଶ କଲେ, ମୁଁ ତାଙ୍କୁ ଦେଖିଲି। ପୁଣି ଏହା ତାଙ୍କୁ ଅନ୍ଧ କରି ପକାଇଲା ଭଳି ଆଘାତ କଲେ, ସେ ହୋଇପାରିଲା ଭଳି ଅନ୍ଧ ପରି ହେଲେ, ପୁଣି ପଛକୁ ହଟିଗଲେ, ଥର ଥର ହୋଇ ପଛକୁ ଫେରିଗଲେ। ପୁସ୍ତକରେ ପ୍ରକାଶ ପାଇଥିବା ସେହି ଛବିଟିକୁ ଆପଣମାନେ ଦେଖିପାରନ୍ତି, ପୁଣି ଏହାକୁ ଧ୍ୟାନ ସହିତ ଲକ୍ଷ୍ୟ କରିପାରନ୍ତି। ସେହିପରି ଭାବରେ ଆପଣଙ୍କ ମୁଣ୍ଡକୁ ଅବରୋଧ କରି ରଖିଥିବା ଅବସ୍ଥାରେ ସେ ପଛକୁ ଥରି ଥରି ହଟିଥିଲେ, ଆପଣମାନେ ତାଙ୍କ ଆଲୋକଚିତ୍ରଟିକୁ ଦେଖିପାରନ୍ତି। ପୁଣି ଏହା ସେହି ସ୍ଥାନରେ ସୃଷ୍ଟି ହୋଇଗଲେ, କେବଳ ସମ୍ବାଦପତ୍ରରେ ଫଟୋଗ୍ରାଫର ଏହାଙ୍କର ଆଲୋକଚିତ୍ରକୁ ସେତେବେଳେ ଉଠାଇଥିଲେ, ମାତ୍ର ପ୍ରଭୁ ତଥାପି ପ୍ରସ୍ତୁତ ନଥିଲେ। ହୋଷ୍ଟନ ଟେକ୍ସାସରେ ଏକ ରାତ୍ରି କାଳରେ ଯେତେବେଳେ କି ଓହୋ ହଜାର ହଜାର ସଂଖ୍ୟକ ହଜାର ହଜାର ଜନତାଙ୍କ ସମାଗମ ସେତେବେଳେ ହୋଇଥିଲା, ଆମମାନେ 800 ସଂଖ୍ୟକ ଜନତାଙ୍କ ଭିତରକୁ ହାସଲ କରିଥିଲୁ। ଏଠାରେ ମ୍ୟୁଜିକ ହଲ୍ରେ ଆପଣମାନେ ଯେପରି ଭାବେ ପରିଚିତ କରାନ୍ତି, ପ୍ରାୟ 8000 ସଂଖ୍ୟକ ସମାଗମ ହୋଇଥିଲା। ସେ ବିରାଟ ସଭା ହୋଷ୍ଟନ ବୋଲି ସମୟକୁ ଚାଲିବା କଲେ। ସେଦିନର ରାତ୍ରି କାଳରେ ସେ ଆଲୋଚନା ସମୟରେ ଯେତେବେଳେ କି ଜଣେ ଏକ ବ୍ୟାପ୍ଟିଷ୍ଟ ପ୍ରଚାରକ ସମାଲୋଚନା କହିଥିଲେ, ମୁଁ ଅଧିକ କିଛି ନଥିଲି, ମାତ୍ର ଜଣେ ଅଧମ ଧର୍ମାନ୍ଧ ଥିଲି, ପୁଣି ଜଣେ ପ୍ରବଞ୍ଚକ ଥିଲି, ଜଣେ ଧାର୍ମିକ ମନା ପ୍ରତାରକ ମାତ୍ର ଥିଲି, ପୁଣି ସହରରୁ ନିହାତ ପକ୍ଷେ ବିତାଡ଼ିତ ହେବାର ବ୍ୟକ୍ତିଟିଏ ଥିଲି, ପୁଣି ତାହାକୁ ଏହି ପ୍ରକାର ସଫଳ କରି ରୂପାୟନ ହେବାକୁ ଥିବା ବ୍ୟକ୍ତି ଜଣକ ସେହି ଥିଲେ। ଭାଇ ବର୍ଷତ ପଚାରିଲେ, ଭାଇ ବ୍ରହ୍ମ କେପରି ଧର କିଛିଟା ଅଲୌକିକ ବିଷୟ ଯେ କାର୍ଯ୍ୟକାରୀ ହେଉ, ଏଥିପାଇଁ ଆପଣ କିଛି କରିଥିଲେ କି? ତାଙ୍କର ହାତକୁ ହଲାଇ ଇସାରା ଦେଲେ। ମୁଁ କହିଲି, ମହାଶୟ ଆଦୌ ନୁହେଁ, ମୁଁ କନ୍ଦଳରେ କୋଳାହଳରେ ଆଦୌ ବିଶ୍ୱାସ କରେ ନାହିଁ। କନ୍ଦଳ ସୃଷ୍ଟି କରିବାକୁ ସୁସମାଚାରକୁ ଆଦୌ ପ୍ରସ୍ତୁତ କରାଯାଏ ନାହିଁ, ଏହାକୁ ଜୀବିତ ରଖିବା ପାଇଁ ସୃଷ୍ଟି କରାଯାଇଛି। ମୁଁ କହିଥିଲି ଆପଣମାନେ ତାଙ୍କୁ କିପରି ଭାବରେ ଉତ୍ପୋଧ କରିଥାନ୍ତି, ସେଥିରେ କିଛି ହେଲେ ଯାଏ ଆସେ ନାହିଁ। ତଥାପି ତାଙ୍କୁ ସେହି ଏକ ଏକ ପ୍ରକାରର ମାର୍ଗରେ ଅଗ୍ରସର ହୋଇଯିବା କହିଥିଲା। ମୁଁ କହିଥିଲି ସେ ଅଟନ୍ତି, ତାଙ୍କୁ କୌଣସି ପ୍ରକାରର ଭିନ୍ନତାକୁ ଅନୁଭବ କରାବ ନାହିଁ। ଯଦି ପରମେଶ୍ୱର ତାଙ୍କ ହୃଦୟରେ କଥାବାର୍ତ୍ତା କରି ନ ପାରନ୍ତି ତେବେ ମୁଁ କିପରି ଭାବରେ କରିପାରେ। ପରଦିନ ଏହା ପୂଜାକୁ ବାହାରି ଆସିଲା, କହିଲେ ସେମାନେ ଯେ କେଉଁଠାରୁ ବାହାରି ଆସିଥିଲେ ଏହା ତାହାକୁ ପ୍ରଦର୍ଶନ କଲା। ହୋଷ୍ଟନର ବିବରଣୀରେ ଏହା ବାହାରିଥିଲା, କହିଥାଏ ସେମାନେ ଯେ କେଉଁଠାରୁ ବାହାରିଲେ ତାହାକୁ ପ୍ରଦର୍ଶନ କରାଏ। ସେମାନେ ତାହାର ସପକ୍ଷରେ ବିଚାର କରୁଛନ୍ତି, ସେମାନେ ତାହାକୁ ଗ୍ରହଣ କରିବାକୁ ଆଦେ ନେବାକୁ ଭୟ କରନ୍ତି। ବୃଦ୍ଧ ଭାଇ ବସ୍ୱର୍ ମୋ ପାଖକୁ ଚାଲି ଆସିଲେ, ସେତେବେଳେ ସେ ଆପଣ 70 ବର୍ଷରେ ପଦାର୍ପଣ କରିସାରିଥିଲେ। ଜଣେ ସ୍ନେହୀଳ ବୃଦ୍ଧ ଭାଇ ଥିଲେ, ମୋର ଗୁଆ ଚାରିପାଖକୁ ନିଜର ହସ୍ତ କୁଣ୍ଡାଇ ଧରିଲେ, କହିଲେ ଭାଇ ବ୍ରାହ୍ମ। ସେ କହିଲେ ତାହାକୁ ଆପଣ ଯେ ସ୍ୱୀକାର କରିବାକୁ ଯାଉଛନ୍ତି ସେ ପ୍ରକାର ଅର୍ଥକୁ ଆପଣ କଣ ପ୍ରକାଶ କରନ୍ତି? ମୁଁ କହିଲି ଭାଇ ବସ୍ୱର୍ଥ ସେପରି ନୁହେଁ, ମହାଶୟ ଆଦୌ ନୁହେଁ, ଏହାକୁ ମୁଁ କଦାପି ସ୍ୱୀକାର କରିବାକୁ ଯାଉ ନାହିଁ। ମୁଁ କହିଲି ଏହା କୌଣସି ପ୍ରକାରର ଉପକାରକୁ ଆଦୌ କରିନଥାଏ। ମୁଁ କହିଲି ଆମେ ଯେତେବେଳେ ପ୍ରଚାର ମଞ୍ଚ ଛାଡ଼ିଥାଉ ଏହା କେବଳ କୋଳାହଳକୁ ସୃଷ୍ଟି କରିଥାଏ। ମୁଁ କହିଲି ବର୍ତ୍ତମାନ ମୁଁ ଏକ ଉପାସନାକୁ ସଞ୍ଚାଳନ ଦେଉଅଛି, ତେଣୁ ବିଷୟ ଗୁଡିକ ସେହିପରି ଭାବରେ କ୍ଷତିଗ୍ରସ୍ତ ହେଉ ବୋଲି ମୁଁ ଆଦୌ ଚାହେଁ ନାହିଁ। ମୁଁ କହିଲି ତାଙ୍କୁ ସେହିପରି ଭାବେ କେବଳ ବଢିବାକୁ ଦେଇ ଛାଡି ଦିଅ। ମୁଁ କହିଲି ତାହି ସବୁକିଛି ବିଷୟ ଅଟେ, ସେ ତ କେବଳ ବକ୍ ବକ୍ କରୁଅଛନ୍ତି। ମୁଁ କହିଲି ଆମେ ପୂର୍ବରୁ ସେଗୁଡିକୁ ହାସଲ କରିସାରିଥିଲୁ, ପୁଣି ସେମାନଙ୍କ ସହିତ ଆଲୋଚନା କରିବାଟା ଏହା କୌଣସି ପ୍ରକାର ଉପକାର କରେ ନାହିଁ। ମୁଁ କହିଲି ସେମାନେ ଯଥା ସମ୍ଭବ ତତ୍କ୍ଷଣାତ୍ ଦୂରେଇ ଯିବେ, ସେମାନଙ୍କ ସହିତ ଏପରି ବିଚାର ବୁଦ୍ଧିକୁ ଧରି ରଖିଥିବେ। ମୁଁ କହିଲି ସେମାନେ ସତ୍ୟର ଗ୍ୟାରେଣ୍ଟି ଯଦି ଥରକ ପାଇଁ ସ୍ୱୀକାର କରିଥାନ୍ତେ, ପୁଣି ଏହାକୁ ସେମାନେ ଯଦି ଗ୍ରହଣ କରି ନ କରନ୍ତି, ବାଇବଲ ଏପରି କହିଅଛି ଯେ ସେମାନେ ବିଭାଜନ ସୀମାରେଖାକୁ ଅତିକ୍ରମ କରିଦେଇଛନ୍ତି, ପୁଣି ଏହି ଜଗତରେ ଆଉ ପର ଜଗତରେ ସେମାନେ କଦାପି କ୍ଷମଣୀୟ ହେବେ ନାହିଁ। ସେମାନେ ଏହାକୁ ଶୟତାନ ବୋଲି କହନ୍ତି, ପୁଣି ସେମାନେ ଏଥିରୁ ନିସ୍ତାର ପାଇପାରନ୍ତି ନାହିଁ। ସେମାନେ ଧାର୍ମିକତାର ଏକ ପ୍ରକାର ଭେକକୁ ଧାରଣ କରିଛନ୍ତି ସତ, ଯାହାକି ଶୟତାନର ଭେକ ଅଟେ। ତାହା ଯେ ନିରାଟର ସତ୍ୟକତା ଅଟେ ଏହାକୁ କେତେଜଣ ବୁଝନ୍ତି? ତାହା ତ ଧାର୍ମିକତାର ଭେଷଭୂଷାରେ ଶୟତାନର ଆତ୍ମା ଅଟେ ବୋଲି ଆଜ୍ଞା ହଁ ତାହା ହିଁ। ସେମାନେ ଯେପରି ହେବା ରୀତିନୀତି ଗତ ହୋଇପାରନ୍ତି ତଦ୍ରୁପ ଅଟେ, ଆଉ ତେବେ ତାହା ହିଁ। ମୁଁ ଯେତେବେଳେ ରୀତିନୀତି ସଙ୍ଗତ ବୋଲି କହିଥାଏ ତାହା ଆଦୌ ଉତ୍ତମ ଧରଣର ପନ୍ଥାରେ ଅଗ୍ରସର ହୋଇନଥିଲା, କିନ୍ତୁ ତାହା ହିଁ ସତ୍ୟ କଥା ଅଟେ। ଭକ୍ତିର ଭେକଦ ଧରନ୍ତି ମାତ୍ର ତାହାର ଶକ୍ତିକୁ ଅସ୍ୱୀକାର କରନ୍ତି, ତାହା ସତ୍ୟ କଥା ଅଟେ। ଚିହ୍ନ ଗୁଡିକୁ ପୁଣି ଅଦ୍ଭୁତ ଧରଣର କାର୍ଯ୍ୟ ଗୁଡିକୁ ସେମାନେ ତ ଦେଖନ୍ତି, ଯଦ୍ୱାରା ପରମେଶ୍ୱର ସଦାପି ପ୍ରଘଟ ହୋଇଥାନ୍ତି। ପୁଣି ସେ କହିଥିଲେ ଯୁଗାନ୍ତ ସମୟରେ ଏହା ଠିକ ସମାନ ଧରଣର ବିଷୟ ହେବ। ଆଉ ଧ୍ୟାନ ଦିଅନ୍ତୁ, ବୃଦ୍ଧ ଭ୍ରାତା ବୋସ୍ୱର୍ଥଙ୍କୁ ମୁଁ ସେ ଓ ମୋ ସହିତ ଆସିବାକୁ ଯାଉଥିଲେ, ଆଉ ସେ କିଛିଟା ଥକିଗଲା ପରି ଦିଶୁଥିଲେ। ସେ ଜାପାନ ଦେଶରୁ ଫେରିଥିଲେ, ସେ ଏଠାରେ ଉପସ୍ଥିତ ହେବାକୁ ଯାଉଥିଲେ, ସେ ମୋ ସହିତ ଲବ୍ବକ୍ରେ ହେବାକୁ ଯାଉଛନ୍ତି, ଆଉ ସେଥିରୁ ସେ ତଦ୍ରୁପ ଥିଲେ। ସେ ସାମାନ୍ୟ ଧରଣର ମାତ୍ର ଅତିଶୟ ଥଣ୍ଡାରେ ଆକ୍ରାନ୍ତ ଥିଲେ, ଆଉ ସେଥିରୁ ଏହି ଗୋଟିଏ ସଭାକୁ ଆସିପାରିଲେ ନାହିଁ। ସେ ପୁଣି ତାଙ୍କର ପତ୍ନୀ ଉଭୟ ଆସିପାରିଲେ ନାହିଁ, ଆଉ ସେଥିରୁ ସେ ଅକ୍ଷମ ହୋଇପଡ଼ିଲେ। ସମସ୍ତେ ବିଚାର କଲେ ସେ ଠିକ କାଲେବଙ୍କ ପରି ଆଚର ବିଶିଷ୍ଟ ଥିଲେ ବୋଲି। ସେଠାରେ ଠିଆ ହୋଇଗଲେ, ଆଉ ସେ କହିଲେ ଆଚ୍ଛା ତେବେ ଭାଇ ବ୍ରାହ୍ମ, ତାହା ଯେ ଅତିଶୟ ସମ୍ମାନଜନକ ବିଷୟ ରୂପେ ଦେଖାଯାଇଥିଲା ସେ କଥା ଆପଣମାନେ ଜାଣନ୍ତି। ସେ କହିଲେ ଏହାକୁ କରିବା ନିମନ୍ତେ ମୋତେ ଯିବାକୁ ଦିଅନ୍ତୁ। ପୁଣି କହିଲେ ଯଦି ଆପଣ ସେପରି କରିବାକୁ ଚାହାନ୍ତି ନାହିଁ, ଆପଣ କୋଳାହଳ କରିବାକୁ ଅଗ୍ରସର ହେବେ। ମୁଁ କହିଲି ହେ ଭାଇ ବସ୍ୱର୍ଥ, ମୁଁ ଆପଣ ଏହାକୁ କରନ୍ତୁ ବୋଲି ମୁଁ ଆଦୌ ଇଚ୍ଛା କରେ ନାହିଁ, ଆପଣ କୋଳାହଳ କରିବା ପାଇଁ ଆଗେଇ ଯିବେ। ବର୍ତ୍ତମାନ ଏଥିପୂର୍ବେ କି ଶେଷ କରେ ଏହାକୁ ସମର କରନ୍ତୁ। ସେ ସେଠାକୁ ଚାଲିଗଲେ। ମୁଁ କହିଲି ଆପଣ ଯଦି ଆଦୌ କୋଳାହଳ କରିବେ ନାହିଁ ତେବେ ଠିକ ଅଟେ। କହିଲେ ଚେପକ ଧରା କୋଳାହଳକୁ ଉତ୍ପନ୍ନ କରିବି ନାହିଁ, ସେ ବିଷୟକୁ ମୁଁ ପ୍ରତିଜ୍ଞା କରେ। ଏହି ରାତ୍ରିକାଳରେ ପାଖାପାଖି 30,000 ସଂଖ୍ୟକ ଜନତା ସେହି ପ୍ରେକ୍ଷାଳୟରେ ଏକତ୍ରିତ ହୋଇଥିଲେ। ଏଠାରେ ଭାଇ ଉର୍ସ ମାସେ ବସିଛନ୍ତି, ସେ ସମୟରେ ସେ ସେଠାରେ ଉପସ୍ଥିତ ଥିଲେ। ପୁଣି ସେହି ପ୍ରେକ୍ଷାଳୟ ମଧ୍ୟରେ ସେତେବେଳେ ସେ ବସିଥିଲେ, ପୁଣି ମୁଁ ଥିଲି, ମୋର ପୁଅ କହିଥିଲା କିମ୍ବା ମୋର ପତ୍ନୀ କହିଥିଲେ ତୁମେ ସେହି ଉପାସନା ସଭାକୁ ଯାଉନାହ କି? ମୁଁ କହିଥିଲି ନୁହେଁ, ମୁଁ ସେହି ସ୍ଥାନକୁ କଦାପି ଯିବି ନାହିଁ, ପୁଣି ସେସବୁ କୋଳାହଳକୁ ଶୁଣିବି ନାହିଁ, ମହାଶୟ ମୁଁ କଦାପି ଶୁଣିବି ନାହିଁ, ମୁଁ ସେ ସ୍ଥାନକୁ ଆଦୌ ଯିବି ନାହିଁ। ଯେତେବେଳେ ରାତ୍ରିକାଳ ସମୟ ତ୍ରିବସ୍ତେଲା ଏଇ ଜଣେ କହିଲେ ସେହି ସ୍ଥାନକୁ ଅଗ୍ରସର ହୁଅ, ମୁଁ ଟ୍ୟାକ୍ସି ବ୍ୟାଗଟିଏ ପାଇଲି, ମୋର ଭାଇ ପୁଣି ପତ୍ନୀ ଆମର ପିଲାପିଲି ସମସ୍ତେ ଆମେ ସେଠାକୁ ଗଲୁ। ପୁଣି ମୁଁ ବାଲକୋନିର 30 ନମ୍ବର ସ୍ଥାନ ଆଡ଼କୁ ପଛପାଖ ଚାଲିଗଲି, ଏକ ଉଚ୍ଚତର ସ୍ଥାନକୁ ଚାଲିଗଲି, ପୁଣି ସେଠାରେ ବସି ପଡିଲି। ସେଠାକୁ ବୃଦ୍ଧ ଭାଇ ବସୱର୍ ଚାଲିଗଲେ, ଜଣେ ପ୍ରାଚୀନ କୃଷଳୀ ନିର୍ଦ୍ଦେଶକ ରୂପେ ଚାଲିଗଲେ, ତାହା ଆପଣମାନଙ୍କୁ ଜଣା। ସେ କେତେ ଗୁଡିଏ ପୁସ୍ତିକାକୁ ଧରିଥିଲେ, ସେଠାରେ ସେ ବାଇବଲର ସକଳ ପ୍ରତିଜ୍ଞାରେ ଭରପୁର ବିଭିନ୍ନ ଧରଣର 600 ଖଣ୍ଡ ପୁସ୍ତିକା ଧରିଥିଲେ। ଆଉ ସେ କହିଲେ, ବର୍ତ୍ତମାନ ଉପାଧ୍ୟକ୍ଷ ବେଷ୍ଟ, ଆପଣ ଏହି ସ୍ଥାନକୁ ଯଦି ଆସିବେ, ପୁଣି ସେହି ସବୁ ପ୍ରତିଜ୍ଞାରେ ସମ୍ଭାଳିତ ଥିବା କେବଳ ଖଣ୍ଡିଆ ପୁସ୍ତକ ନେବେ, ଆଉ ବାଇବଲ ଏହାକୁ ଅପ୍ରମାଣିତ ଯଦି କରିଦେବେ, ସେହି ପ୍ରତିଜ୍ଞା ଗୁଡିକର ପ୍ରତିଟି ଶପଥ ବାଇବଲ ମଧ୍ୟ ରହିଛି। ଏହି ସମୟରେ ଯୀଶୁଖ୍ରୀଷ୍ଟ ଯେ ପୀଡିତମାନଙ୍କୁ ସୁସ୍ଥତା ପ୍ରଦାନ କରୁଛନ୍ତି, ତାହାରି ଉପରେ ଆଧାରିତ ହୋଇ ରହିଛି। ଏହି ସକଳ ପ୍ରତିଜ୍ଞାରୁ କେବଳ ଗୋଟିଏ ମାତ୍ର ପ୍ରତିଜ୍ଞାକୁ ଆପଣ ସ୍ୱୀକାର କରି ନିଅନ୍ତୁ, ପୁଣି ବାଇବଲ ଦ୍ୱାରା ପ୍ରମାଣିତ କରି ଦିଅନ୍ତୁ ଯେ ଏହା ବାଇବଲ ସହିତ ଅସମତକୁ ପରିଚିତ କରାଇଲା ବୋଲି। ତେବେ ତ ସେ କ୍ଷେତ୍ରରେ ମୁଁ ବସି ପଡିବି, ଆପଣଙ୍କ ସହିତ କରମର୍ଦ୍ଦନ କରିବି, ଆଉ କହିବି ଆପଣ ନ୍ୟାୟୋଚିତ ଅଟନ୍ତି। ସେ କହିଲେ, ସେଠାରେ ମୁଁ ଯେତେବେଳେ ଉପସ୍ଥିତ ହେବି, ତତ୍ପରେ ମୁଁ ଏହାରି ଉପରେ ବିଚାର ବିମର୍ଶ କରିବି। ସେ ସର୍ବଶେଷ ବିଷୟକୁ ଆବଶ୍ୟକ କରିଥିଲେ, ଯେପରି ସେ ଭାଇ ବସୱର୍ଥ ଉପରେ ଦୋଷ ରଞ୍ଜି ଦିଅନ୍ତି, ବୁଝନ୍ତୁ। ତେଣୁ ଭାଇ ବସୱର୍ଥ କହିଲେ, ଆଚ୍ଛା ଭାଇ ବେଷ୍ଟ, ମୁଁ ଆପଣଙ୍କୁ ଗୋଟିଏ କଥା ପଚାରିବି, ପୁଣି ଆପଣ ଯଦି ମୋତେ ହଁ କିମ୍ବା ନାହିଁରେ ଉତ୍ତର ଦେବେ। କହିଥିଲେ, ଠିକ୍ ଏହି ସମୟରେ ଆମମାନେ ଯୁକ୍ତି ତର୍କ ବିଷୟକୁ ସମାଧାନ କରିଦେବୁ। ତତ୍ପରେ ସେ କହିଲେ, ଯେପରି କହିଲେ ମୁଁ ତାହାର ଯତ୍ନ ନେବି। ପୁଣି ସେ ତତ୍ତ୍ୱାବଧାରକୁ ପଚାରିଥିଲେ ଯଦି ସେ ତାଙ୍କୁ ପଚାରି ପାରନ୍ତି, କହିଥିଲେ ହଁ ପାରନ୍ତି। ସେ ପଚାରିଥିଲେ, ଭାଇ ବେଷ୍ଟ, ଯୀଶୁଙ୍କ ଠାରେ ଜିହୋବାଙ୍କ ପରିତ୍ରାଜକ ନାମଟି ସମ୍ବନ୍ଧିତ ଥିଲା କି ହଁ କିମ୍ବା ନାହିଁ, ତାହା ଏହାକୁ ସମାଧାନ କଲା। ତାହା ହିଁ ସବୁକିଛି ବିଷୟ ଥିଲା। ମୁଁ ଆପଣମାନଙ୍କୁ କହି ରଖେ ଯେ ମୋର ସମ୍ପୂର୍ଣ୍ଣ ଶରୀରରେ କୌଣସି ଏକ ଶକ୍ତି ଯେପରି ପ୍ରବାହିତ ହୋଇ ଚାଲିଯାଉଛି, ଏପରି ମୁଁ ଅକ୍ଲେଶ ଅନୁଭବ କଲି, ତାହାକୁ ମୁଁ ସ୍ୱୟଂରୁ କଦାପି ବିଚାର କରିନଥିଲି, ବୁଝନ୍ତୁ। ଆଉ ସେହି ବିଚାର କଲି ଯେ ଆରେ ବା, ସେ କଦାପି ଉତ୍ତର ଦେଇପାରନ୍ତି ନାହିଁ, ତାହା ଏହାକୁ ଆବଦ୍ଧ କରି ରଖେ। ସେ କହିଥିଲେ, ଆଚ୍ଛା ତେବେ ପ୍ରଧାନାଚାର୍ଯ୍ୟ ବେଷ୍ଟ, ମୁଁ ଅଟେ, ମୁଁ ସତର୍କ କରାଇଥିବା ଜଣେ ବ୍ୟକ୍ତି ଅଟେ। ସେ କହିଥିଲେ, ମୁଁ ତାହା ଯତ୍ନ ନେବି। କହିଲେ, ମୁଁ ଅବଗତ ହୋଇସାରିଛି ଯେ ଆପଣ ମୋର ଏକ ଦୁର୍ବତମ ପ୍ରଶ୍ନ ଉତ୍ତର ଦେଇପାରି ନାହାନ୍ତି। ସେ ତ ପାଣି କାକୁଡ଼ି ପରି ଅତିଶୟ ଥଣ୍ଡା ପଡିଗଲେ, ପୁଣି ସେ ଯେ କେଉଁ ସ୍ଥାନରେ ଠିଆ ହୋଇଥିଲେ ତାହାକୁ ବୁଝିଗଲେ। ତେଣୁ ଧର୍ମଶାସ୍ତ୍ର ସେହି ଅଂଶଟିକୁ ସନ୍ଧି କରି ସେ ସେଠାରେ ସୁସ୍ଥିର ହୋଇ ରହିଗଲେ। କହିଲେ, ନିଜର 30 ମିନିଟର ସମୟକୁ ଧରି ରଖନ୍ତୁ, ତତ୍ପର ମୁଁ ତାହାର ଉତ୍ତରକୁ ଦେବି। ପୁଣି ବୃଦ୍ଧ ଭାଇ ବସୱର୍ଥ ସେଠାରେ ବସି ରହିଲେ, ଆଉ ଧର୍ମଶାସ୍ତ୍ରର ସେହି ଅଂଶକୁ ଥାବି ଧରିଲେ। ପୁଣି ସେହି ବ୍ୟକ୍ତିଙ୍କୁ ସେପରି ଧରଣର ସ୍ଥାନରେ ଏପରି ଭାବରେ ବାନ୍ଧି ରଖିଲେ ଯେ ପରିଶେଷରେ ତାଙ୍କ ମୁଖମଣ୍ଡଳଟି ଲାଲ ପଡିଗଲା। ଆପଣ ତା ଉପରେ ଖଣ୍ଡିଏ ଦିଆସି କାଠିକୁ ଅକ୍ଲେଶରେ ଘଷି ପାରିଥାନ୍ତେ। ସେ କ୍ରୋଧରେ ଜର୍ଜରିତ ହୋଇ ସେହି ସ୍ଥାନ ଉଠି ପଡିଲେ, ପୁଣି କାଳ ଦ୍ୱାରା ବିଡ଼ାଟିକୁ ପକ୍କା ଉପରେ ଫୋପାଡ଼ି ଦେଲେ, ତତ୍ପରେ ସେଠାକୁ ଚାଲିଗଲେ, ଆଉ ଏକ ଆନ୍ଦୋଳନାତ୍ମକ ସନ୍ଦେଶକୁ ପ୍ରଚାର କଲେ। ମୁଁ ଜଣେ ବ୍ୟାପ୍ଟିଷ୍ଟ ଥିଲି, ସେମାନେ ଯେ କଣ ବିଶ୍ୱାସ କରନ୍ତି ସେ କଥାକୁ ମୁଁ ଜାଣିଥିଲି। ସେ କଦାପି କରିନଥିଲେ, ସେ ତ ପୁନରୁତ୍ଥାନର ବିଷୟ ଉପରେ ପ୍ରଚାର କରୁଥିଲେ। ଯେତେବେଳେ ଏହି ମାଟିର ଶରୀରଟି ମୋର ଶରୀରଟି ଅମରତ୍ୱ ଶରୀରକୁ ଅନନ୍ତକାଳ ସ୍ଥାୟୀ ଶରୀରକୁ ପରିଧାନ କରିନେବ, ତତ୍ପରେ ଯାଇ ଆମମାନେ ଅଲୌକିକ ସୁସ୍ଥ ସାମର୍ଥ୍ୟକୁ ହାସଲ କରିବୁ। ଏହି ମର୍ତ୍ତର ଶରୀରଟି ଯେତେବେଳେ ଅନନ୍ତକାଳ ସ୍ଥାୟୀ ଶରୀରକୁ ପରିଧାନ କରିବ, ମୃତମାନଙ୍କର ପୁନରୁତ୍ଥାନରେ ବିଷୟ ପୁଣି ଏହି ମର୍ତ୍ତର ଶରୀରଟି ଯେତେବେଳେ ଚିରସ୍ଥାୟୀ ଶରୀରକୁ ପରିଧାନ କରିବ, ମୃତମାନଙ୍କ ପୁନରୁତ୍ଥାନ ବିଷୟ ପୁଣି ଯୀଶୁ ଲାଜରଙ୍କ ପ୍ରତି ଯେଉଁ ଆଶ୍ଚର୍ଯ୍ୟର କାର୍ଯ୍ୟ କରିଥିଲେ, ତାହାକୁ ମଧ୍ୟ ସେ ସନ୍ଦେହ ଚକ୍ଷୁରେ ଦେଖିଥିଲେ। କହିଥିଲେ ସେ ପୁଣି ମୃତ୍ୟୁବରଣ କରିଥିଲେ, ପୁଣି ତାହା ଏକ କ୍ଷଣିକ ସମୟର କାର୍ଯ୍ୟ ଥିଲା, ବୁଝନ୍ତି ତ। ପୁଣି ଏହାରି ମଧ୍ୟ ଦେଇ ସେ ଯେତେବେଳେ ଏ ପ୍ରକାର ଅଗ୍ରସର ହେଲେ, ସେ କହିଲେ, ସେହି ଅଲୌକିକ ଭାବେ ସୁସ୍ଥକାରୀଙ୍କୁ ଏଠାକୁ ନେଇ ଆସନ୍ତୁ, ପୁଣି ତାଙ୍କୁ ଏହା ସଫଳ କରୁଥିବା ବିଷୟକୁ ମୋତେ ଦେଖିବାକୁ ଦିଅନ୍ତୁ। ତେବେ ସେମାନେ ଏକ ଛୋଟ କାଟ ବାହାନର ବିଷୟକୁ ହାସଲ କରିଥିଲେ। ଭାଇ ବସୱର୍ଥ କହିଥିଲେ, ଭାଇ ବେଷ୍ଟ, ମୁଁ ଆପଣଙ୍କ ବିଷୟରେ ହତବାକ୍ ହୁଏ। ଯେଉଁ ପ୍ରଶ୍ନ ଗୁଡିକୁ ମୁଁ ଆପଣଙ୍କୁ ପଚାରିଥିଲି ସେଥିରୁ ଗୋଟିକର ଉତ୍ତର ସୁଦ୍ଧା ଆପଣ ଦେଇପାରୁ ନାହାନ୍ତି। ତତ୍ପରେ ସେ ପ୍ରକୃତରେ ଜଣେ ଧର୍ମାନ୍ଧ ପରିଚୟକୁ ଦେଇଥିଲେ। ସେ କହିଥିଲେ ଅଲୌକିକ ରୂପେ ସୁସ୍ଥତା ପ୍ରଦାନ କରୁଥିବା ସେ ବ୍ୟକ୍ତିଙ୍କୁ ଏଠାକୁ ନେଇ ଆସନ୍ତୁ, ପୁଣି ତାଙ୍କୁ ଏହା ସଫଳ କରୁଥିବା କାର୍ଯ୍ୟଟିକୁ ମୋତେ ଦେଖିବାକୁ ଦିଅନ୍ତୁ। ପଚାରିଥିଲେ ଭାଇ ବେଷ୍ଟ, ଲୋକମାନେ ଯେ ପରିତ୍ରାଣ ଲାଭ କରିଛନ୍ତି, ପରିତ୍ରାଣ ପ୍ରାପ୍ତ ବ୍ୟକ୍ତିଗତ ଅଟନ୍ତି, ତା ଆପଣ ବିଶ୍ୱାସ କରନ୍ତି କି? ସେ କହିଥିଲେ ନିଶ୍ଚିତ ରୂପେ। କହିଥିଲେ ଆପଣ ଜଣେ ଅଲୌକିକ ତାହାକର୍ତ୍ତା ଅଟନ୍ତି, ଏ ପ୍ରକାର ପରିଚିତ ହେବାକୁ କଣ ଚାହାନ୍ତି କି? କହିଥିଲେ ନିଶ୍ଚିତ ରୂପେ ନୁହେଁ, ଅନନ୍ୟ ରୂପେ, ତାହା କୌଣସି ପ୍ରକାର ଆପଣଙ୍କ ଜଣେ ଅଲୌକିକ ତାହାକର୍ତ୍ତା ରୂପେ ଆଦୌ ପରିଚିତ କରାଇବ ନାହିଁ, ଯଦ୍ୟପି ଆପଣ ପ୍ରାଣର ପରିତ୍ରାଣ ସନ୍ଦେଶକୁ ଯେହେତୁ ପ୍ରଚାର କଲେ। ସେ କହିଲେ ଆଚ୍ଛା, ତେବେ ନିଶ୍ଚିତ ରୂପେ ତାହା ସେ ପ୍ରକାର ପରିଚୟକୁ ଦେବ ନାହିଁ। କହିଥିଲେ ଶରୀର ନିମନ୍ତେ ଅଲୌକିକ ସୁସ୍ଥତା ବିଷୟକୁ ପ୍ରଚାର କରୁଥିବା ଯୋଗୁଁ ତାହା ଭାଇ ବ୍ରହ୍ମାଙ୍କୁ ମଧ୍ୟ ଜଣେ ଅଲୌକିକ ସୁସ୍ଥତାକାରୀ ବ୍ୟକ୍ତି ରୂପେ କଦାପି ପରିଚିତ କରାଇବ ନାହିଁ। ସେ ନୁହନ୍ତି, ସେ ଜଣେ ଅଲୌକିକ ସୁସ୍ଥତାକାରୀ ବ୍ୟକ୍ତି ନୁହନ୍ତି, ସେ ତ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଆଡ଼କୁ କେବଳ ମାର୍ଗ ଦର୍ଶାଇ ଦିଅନ୍ତି। ପୁଣି ସେ କହିଥିଲେ ତାଙ୍କୁ ସାମ୍ନାକୁ ନେଇ ଆସନ୍ତୁ, ତାଙ୍କୁ ସଫଳ କରୁଥିବା କାର୍ଯ୍ୟଟିକୁ ମୋତେ ଦେଖିବାକୁ ଦିଅନ୍ତୁ। ଆଜିଠାରୁ ଆରମ୍ଭ କରି ଏକ ବର୍ଷ ପୂର୍ବ ଲୋକମାନଙ୍କୁ ମୋତେ ଦେଖିବାକୁ ଦିଅନ୍ତୁ, ପୁଣି ମୁଁ ଏହାକୁ ବିଶ୍ୱାସ କରିବି କି ନାହିଁ ସେ କଥା ମୋତେ ଆପଣ କହିବାକୁ ଦିଅନ୍ତୁ। ଭାଇ ବସୱତ୍ କହିଲେ, ଭାଇ ବେଷ୍ଟ, ତାହା କାଲବରୀ କୃଷ ଉପରେ ଘଟିଥିବା ଅନ୍ୟ ଏକ ଘଟଣା ପରି ଶୁଣାଯାଉଥିବା ଭଳି ବୋଧ ହୁଏ। କୃଷରୁ ତଳକୁ ଓହ୍ଲାଇ ଆସ, ପୁଣି ଆମେ ତୁମକୁ ବିଶ୍ୱାସ କରିବୁ, ଲକ୍ଷ୍ୟ କରନ୍ତି ତ। ଆଉ ତତ୍ପରେ ଆରେ ବା, ତତ୍ପରେ ସେ ପ୍ରକୃତରେ ରାଗିଗଲେ। ସେ କହିଲେ ତାଙ୍କୁ ସଫଳ କରୁଥିବା କର୍ମକୁ ମୋତେ ଦେଖିବାକୁ ଦିଅନ୍ତୁ, ତାଙ୍କୁ ତାହା କରୁଥିବା ବିଷୟକୁ ମୋତେ ଦେଖିବାକୁ ଦିଅନ୍ତୁ। ତତ୍ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ତାଙ୍କୁ ବସି ପଡ଼ିବାକୁ କହିଲେ। ସେ ସେହି ସ୍ଥାନ ଚିହ୍ନକୁ ଚାଲିଗଲେ, ପୁଣି ସେଠାରେ ଜଣେ ପେଣ୍ଟିକୋଷ୍ଟାଲ ବିଚାରକ ଠିଆ ହୋଇଥିଲେ। ସେ ତାଙ୍କୁ ପ୍ରଚାର ମଞ୍ଚ ପରପାର୍ଶ୍ୱରେ ଥାଇ ସବୁବେଳେ ତିରସ୍କାର କରିବାକୁ ଲାଗିଲେ, ଆଉ ସେ ସମୟ ତାଙ୍କୁ ସେତେବେଳେ ନିରବ କରାଇଦେଲେ। ତେଣୁ ଭାଇ ବସୱତ୍ କହିଲେ, ଏଠାରେ ଏଠାରେ ନୁହେଁ ନୁହେଁ। ସୁତରାଂ ମୁଖ୍ୟ କାର୍ଯ୍ୟନିର୍ବାହୀ ତାଙ୍କୁ ବସି ପଡ଼ିବାକୁ ନିର୍ଦ୍ଦେଶ ଦେଲେ। ରେମଣ୍ଡ ରିବି ଠିଆ ହୋଇପଡ଼ିଲେ ଆଉ କହିଲେ, ଏହା କଣ ଦକ୍ଷିଣ ଭାଗର ବ୍ୟାପ୍ଟିଷ୍ଟ ଧର୍ମସଭାର ଆଚରଣ ଅଟେ କି? କହିଲେ ଆପଣମାନେ ବ୍ୟାପ୍ଟିଷ୍ଟ ପ୍ରଚାରକଗଣ, ଏହି ବ୍ୟକ୍ତି ଜଣଙ୍କୁ ଦକ୍ଷିଣାଞ୍ଚଳର ବ୍ୟାପ୍ଟିଷ୍ଟ ଧର୍ମସଭାର ସଞ୍ଚାଳକ ଏଠାକୁ ପଠାଇଥିଲେ କିମ୍ବା ସେ ସଂଘଠ ଆସିଥିଲେ? ସେମାନେ ଉତ୍ତର ଦେଇପାରେ ନାହିଁ। ସେ କହିଲେ, ମୁଁ ଆପଣମାନଙ୍କୁ ପଚାରିଲି ଯେ ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଚିହ୍ନିଥିଲେ। ସେମାନେ କହିଥିଲେ ସେ ସ୍ୱୟଂରୁ ଆସିଥିଲେ, କାରଣ ମୁଁ ଜାଣେ ଯେ ବ୍ୟାପ୍ଟିଷ୍ଟ ଗଣ ଅଲୌକିକ ସୁସ୍ଥତା କଥାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ତେଣୁକରି ସେ ତତ୍ପରେ କହିଥିଲେ ଯେ ଆପଣାରୁ ଏଠାକୁ ଆସିଥିଲେ, ଆଉ ତତ୍ପରେ ଏହା ହିଁ ଯାହାକି ସେଠାରେ ଏଥୁ ଅନ୍ତେ ଘଟିଥିଲା। ତତ୍ପରେ ଭାଇ ବସୱତ୍ କହିଥିଲେ, ଉପାସନାରେ ଭାଇ ବ୍ରହ୍ମାଙ୍କର ଆଚରଣକୁ ମୁଁ ଜାଣେ, ଯଦି ସେ ଆସିବାକୁ ଚାହାନ୍ତି ଆଉ ଉପସ୍ଥିତ ଜନତାକୁ ଛାଡ଼ି ଦିଅନ୍ତି, ତାହା ଅଧିକ ଉତ୍ତମ ବିଷୟ ହୋଇଥାଏ। ତେଣୁ ହାୱାର୍ଡ କହିଲେ, ଆପଣ ଧୀରସ୍ଥିର ହୋଇ ବସି ପଡ଼ନ୍ତୁ। ମୁଁ କହିଲି, ମୁଁ ଧୀରସ୍ଥିର ହୋଇ ବସିଅଛି। ଆଉ ଠିକ ସେହି ସମୟରେ କିଛିଟା ଘଟଣା ଚତୁର୍ଦିଗରେ ଘଟିଗଲା, ଗାଡି ଆଡ଼କୁ ଘୁରି ବୁଲିବାରେ ଲାଗିଲା। ପ୍ରଭୁ ଏହା ଯେ ପୁଣି ଏହା ଯେ ପ୍ରଭୁଙ୍କ ଦୂତଙ୍କର ଆବିର୍ଭାବ ଘଟଣା ଥିଲା, ସେ କଥାକୁ ମୁଁ ବୁଝିଗଲି। କହିଲେ, ଠିଆ ହୋଇପଡ଼। ପ୍ରାୟ 500 ସଂଖ୍ୟକ ଲୋକ ଠିକ ଏହିପରି ଭାବେ ନିଜର କରଦ୍ୱୟକୁ ଯୋଡ଼ି ରଖିଲେ, ଏକ ଖାଲି ସ୍ଥାନକୁ ମଧ୍ୟଭାଗରେ ପ୍ରସ୍ତୁତ କଲେ, ଆଉ ପ୍ରଚାର ମଞ୍ଚକୁ ଅଗ୍ରସର ହେବାକୁ ଲାଗିଲେ। ମୁଁ କହିଲି, ବନ୍ଧୁଗଣ, ମୁଁ ଜଣେ ଅଲୌକିକ ରୂପେ ସୁସ୍ଥତା ପ୍ରଦାନକାରୀ ବ୍ୟକ୍ତି ନୁହେଁ, ମୁଁ ତ ଆପଣମାନଙ୍କର ଭାଇ ଅଟେ। ମୁଁ କହିଲି, ଭାଇ ବେଷ୍ଟ, ତୁମ ସହିତ କଦାପି ନୁହେଁ, କିମ୍ବା ଭାଇ ବେଷ୍ଟ, ମୁଁ କହିଲି, ତୁମ ସହିତ ଅସମ୍ମାନର ସେପରି କିଛି ବିଷୟ ଆଦର ନୁହେଁ, ମୋର ଭାଇ ସେପରି ଧରଣର ଆସନଟି କଦାପି ନୁହେଁ। ଆପଣଙ୍କର ଯେଉଁ ସବୁ ଦୃଢ଼ ଧାରଣା ରହିଛି ସେଥିରେ ଆପଣ ସଠିକ୍ ଅଟନ୍ତି, ସେହିପରି ସୁଦ୍ଧା ଅଟେ। ମୁଁ କହିଲି, ଅବଶ୍ୟ ଆପଣ ବୁଝନ୍ତି ଯେ ଆପଣ ତାହାକୁ ପ୍ରମାଣ କରିପାରିଲେ ନାହିଁ। ଭାଇ ବସ୍ୱର୍ଷଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ବିଷୟକୁ ଆପଣ ଦେଇପାରିଲେ ନାହିଁ, ନିଜର ପଏଣ୍ଟକୁ ପ୍ରମାଣ କରିପାରିଲେ ନାହିଁ। ଯିଏ କେହି ଅନ୍ୟ ବ୍ୟକ୍ତି ଜଣକ ନଥିବା ଆପଣ ମଧ୍ୟ, ଯିଏକି ବାଇବଲକୁ ପୁଙ୍ଖାନୁପୁଙ୍ଖ ଭାବେ ପାଠ କରିଛନ୍ତି, ସେମାନେ ସମସ୍ତେ ଏହି ସବୁ ବିଷୟକୁ ଜାଣନ୍ତି। ମୁଁ କହିଲି, ଲୋକମାନଙ୍କୁ ସୁସ୍ଥତା ପ୍ରଦାନ କରିବାର ବିଷୟ ଯେତେଦିନ ପର୍ଯ୍ୟନ୍ତ ପରିଚିତ ଅଟେ, ମୁଁ ସେମାନଙ୍କୁ ଆଦୌ ସୁସ୍ଥତା ଦେଇପାରେ ନାହିଁ ভাই বেশ, তথাপি প্রতিটি রাত্রিকালে মুঁ এখানে উপস্থিত থাকে। তেমন ঈশ্বর যে আশ্চর্যজনক কর্মগুলি সাধন করতে তাহলে দেখা আপনার ইচ্ছা করতে তবে এখানে আসন্তু। সে প্রত্যেক দিন রাত্রি বেড়ে এখন সফল করতে আসে কহিলেন, কৌশল ব্যক্তি আপনার সুস্থ করে বিষয় দেখা চাহিদি পুরো সেখানে দেখা মতো দিয়া যাও। এপরি হয়ে পড়ে যে তুমার সম্মোহিত করবার কর্ম দ্বারা তুমি সেমানকে সম্মোহিত করে থাকে পার। সেই ঘটনা পরমেশ্বর এক বর্ষ মধ্যে হি তাকে দেখা চাহে। মু কইতিলে ভাল কথা, সে কইতিলে সেপরি কিছু বিষয় নাহি, কিন্তু তুমমানে একদর স্তব্ধ করিবা ভলি ধর্মান্ধ গুড়িক সেপরি ধর্ম বিষয় গুড়িক বিশ্বাস করি থাও। সেপরি ধর্ম মূর্খতর বিষয় কু ব্যাপটিস্ট গণ আদৌ বিশ্বাস করতে নাহি। ভাই বসবাত কহিলে কেবল কিছু ক্ষণ নিমন্তে পচারে এখানে সেই দুই সপ্তাহ আলোচনা সভায় কেত ব্যক্তি সেপরি ধর বিষয় কু যেপরি ধর বিচার বিশিষ্ট অটান্তি তাহাই এখানে স্থিত স্থানর বোস্টন র সকল ব্যাপটিস্ট মন্ডলীর এক উত্তম সংখ্যা বিশিষ্ট জনতাঙ্কর মতামত বহুল ভাবে থাকার পরিচয় অটে। তাহাই প্রমাণ করে যাই পারে যে আপনার মানে সর্বশক্তিমান পরমেশ্বর দ্বারা আরোগ্যতা হাসল করে সারিছন্তি। যেতবেলে ভাই ব্রহ্মাম এখানে ছিলে সেপরি নুহে কি আর তৎপরে তিনিশর অধিক ব্যক্তি ঠিয়া হয়ে পড়লে পচারে সে বিষয় সম্বন্ধ পুরি কন সে কহিলে সেমানে কিন্তু ব্যাপটিস্টর নুহন্তি। কইছিলে যে কোনসি ব্যক্তি যে কোনসি ধরনের অনুভূতি সম্বন্ধে সাক্ষ্যদান করে পারন্তি তা কোনসি প্রকার এখন সঠিক বলে পরিচিত করাই পারে না। কহিলে এহা যে সঠিক ধর বিষয় অটে সে কথা পরমেশ্বর বাক্য প্রকাশ করি কহে পুরি আপনার তাহা আদৌ বিরোধ করে পারতে না। তৎপর লোক মানে কহতি যে এহা উচিত ধর কার্য অটে পুরি তাহা আপনার অসম্মান দেখাই পারতে না, ধূলিসাৎ করে পারতে না। তেমন এহারি সম্বন্ধে আপনার কোন বিচার পোষণ করা যাচ্ছেন দেখুন সেপরি ধর বিষয় মু কহিলি ভাই বেস্ট তাহা যাহাকি নিরাট সত্য কথা অটে মু কেবল তাহাই কই থাকে। পুরি মু যদি সত্যবাদী অটে তবে পরমেশ্বর সত্যকে আদাইবা পাই বাধিত অটন্তি। মু কহিলি সে যদি সেপরি নুহন্তি যদি সে সত্যকে পৃষ্ঠপোষকতা ন করন্তি তবে সে ঈশ্বর কদাপি নুহন্তি। আর মু কহিলি মু আদৌ সুস্থতা প্রদান করি নথায়ে লোকমানকু সুস্থতা করি নথায়ে মু তো জাত হইছিলি ঘটনা গুড়িকু দেখিবা পাই এহাকু সফল হল দর্শন দেখিবা পাই মু এক বলদান সহিত জাত হইছিলি। মু কহিলি মু যে ভুল রূপে জানা যায় একথা মতো জনা তথাপি মো হৃদয়ের দৃঢ় ধারণা কু সফল করা বিনু মু অন্য কিছু বিষয় কু করি পারে না। মু কহিলি যীশু খ্রিস্ট যে মৃত্যুরু জীবিত হইছন্তি সে কথা মু বিশ্বাস করি থাকে। পুনি সেই আত্মাটি যদি অবতরিত হই আসন্তি ও দর্শন গুড়া কু পুনি অন্যান্য কর্মমান যদি দেখান্তি আও তাহাকু যদি প্রশ্ন করা যাইছিলা তবে চতুষ্পর্শক পুনি দেখন্তু পুনি অনুসন্ধান করন্তু। মু কইতিলি তাহা হি সব কিছু বিষয় অটে কিন্তু মু কইতিলি মু যদি সত্য কথা কহে তবে তো ঈশ্বর বাধিত অটন্তি। এহা যে সত্য কথা অটে সে কথা কু মোমতি সাক্ষ্য প্রদান কু সে বাধিত অটন্তি। আ মু এপরি কইতিলি যদি তাহা সত্য কথা অটে তে পরমেশ্বর এহা কু সাধিত করিয়া পাই বাধিত অটন্তি। প্রায় ঠিক সেই সময় রে সু করি শব্দ কিছু পবন বহিগলা এই স্থান কু সে আসিলে ঠিক সেই স্থান কু ওলাই আসিলে। পুনি জনে আমেরিকা ফটো উত্তরকারী ব্যক্তি যে কি সেই সংগঠনর সদস্য ছিলে হোস্টন টেক্সাস স্থিত ডাগলাস স্টুডিওর কর্মচারী ছিলে সেখানে সে এক বড় ধরনর ক্যামেরা সেট সহিত উপস্থিত ছিলে সেমানে আলোকচিত্র গুড়া কু উঠাইবা পাই নিষেধ করা যাইছিলে। পুনি এক আলোকচিত্র কু উঠাইছিলে বেস্ট মহাশয়ঙ্ক আলোকচিত্রটি কু উঠাইবা পাই সেমানে সেঠারে যেতবে উপস্থিত হলে পুনি সে এপরি কহিছিলে সেঠাকু মু যিবা পূর্বরু সে কহিছিলে কিছু সময় পর অপেক্ষা করন্তু মু হাসর করিথিবা কেতোটি সুন্দর বিষয়বস্তু কু এখানে উপস্থিত হওয়ার যাচ্ছি। আউ সে কহিলে এইখানে বর্তমান মোর আলোকচিত্রটি উঠান্তু। আউ ঠিক সে এইপরি ভাবে সেই বৃদ্ধ ভক্ত জনক ডাক উপরে নিজ আঙ্গুলিকে রাখিলে কহিলে বর্তমান মোর আলোকচিত্র উঠান্তু। পুনি সেমানে তাহাকে উঠাইলে তৎপরে সে তাঙ্কা মুঠাকু মজবুত করে রাখিলে পুনি হাতকে উপরকে টেকি ধরলে কহিলে বর্তমান মোর ফটো উঠান্তু। আর সেই সময় তাঙ্কর ফটো উঠাইলে সেপরি ভাবে কহিলে তাঙ্কর ফটো পাই পোস্ট সেপরি দেলে আর কহিলে তুমি মানে মোহর পত্রিকা দেখিব ସେଇ ପ୍ରଧାନ ବିଷୟ ଭାଇ ବସ୍ୱନ୍ତ ସେଠାରେ ଠିଆ ହୋଇଥିଲେ ପୁଣି ପଦେ ହେଲେ କିଛି କହିନଥିଲେ ତାପରେ ସେମାନେ ଏହାର ଆଲୋକ ଚିତ୍ରକୁ ଉଠାଇଲେ ସେହି ରାତ୍ରିରେ ଘରକୁ ଫେରୁଥିବା ପଥରେ ଜଣେ କ୍ୟାଥଲିକ ପିଲା ଏହାକୁ ପ୍ରହାର କରି କହିଲା ସେ କହିଲା ସେଇ ଅନ୍ୟ ବାଳକୁ କହିଲା ତାହାରି ବିଷୟରେ ତୁମେ କି ପ୍ରକାର ବିଷୟକୁ ଚିନ୍ତା କରିଥାଅ ସେ କହିଲା ମୁଁ ଜାଣେ ମୁଁ ତାଙ୍କୁ ସମାଲୋଚନା କରିଥିଲି ଏହି ଗଳଗଣ୍ଠ ବୀମାରୀ ଯାହାକି ସେହି ମହିଳାଙ୍କ ଗଳରୁ ସୁସ୍ଥ ହୋଇଗଲା ମୁଁ କହିଥିଲି ସେ ତାହାକୁ ସମ୍ମୋହିତ କରି ସେପରି କରିଥିଲେ କହିଥିଲା ସେପରି ଧରଣର ସମ୍ବନ୍ଧରେ ମୁଁ ସମ୍ଭବତଃ ଭୁଲାତ୍ମକ ହୋଇ ରହିଥିଲି ପଚାରିଥିଲା ସେ ଆଲୋକ ଚିତ୍ର ସମ୍ବନ୍ଧରେ ତୁମେ କଣ ବିଚାର ପୋଷଣ କର ମୁଁ କିଛି ହେଲେ ଜାଣି ନାହିଁ ସେମାନେ ଏହାକୁ ଏସିଡ୍ ମଧ୍ୟରେ ପକାଇଲେ ଏଇଠାରେ ତାର ଆଲୋକ ଚିତ୍ର ରହିଛି ଆପଣମାନେ ଯଦି ଇଚ୍ଛା କରନ୍ତି ତେବେ ତାଙ୍କୁ ପଚାରି ପାରନ୍ତି ସେମାନେ ଘରକୁ ଚାଲିଗଲେ ସେଠାରେ ବସି ପଡିଲେ ପୁଣି ସିଗାରେଟ୍ ଖଣ୍ଡେ ଟାଣିଲେ ଭିତରକୁ ବସିଗଲେ ପୁଣି ଭାଇ ବସ୍ୱର୍ଙ୍କ ଖଣ୍ଡେ ଛବିକୁ ଟାଣି ଆଣିଲେ ତାହା ଖଣ୍ଡେ ନେଗେଟିଭ ଥିଲା ଦୁଇଟି ତିନୋଟି ଚାରୋଟି ପାଞ୍ଚଟି ଛଅଟି ଏହିପରି ଚିତ୍ର ଗୁଡିକୁ ଟାଣି ଆଣିଲେ ପୁଣି ସେଗୁଡିକ ମଧ୍ୟରେ ପ୍ରତିଟି ଖଣ୍ଡ ଖାଲି ଥିଲା ନେଗେଟିଭ ଥିଲା ସେଠାରେ ତାଙ୍କ ଜଣେ ବୃଦ୍ଧ ଭକ୍ତ ଜଣ ଠିଆ ହୋଇଥିବା ସମୟରେ ସେପରି ଧରଣର ଧୂର୍ତ୍ତତାପୂର୍ଣ୍ଣ ଆଲୋକ ଚିତ୍ରକୁ ଉଠାଇବା ପାଇଁ ଈଶ୍ୱର ଅନୁମତି ଦେଲେ ନାହିଁ ସେହି ପାପିଷ୍ଠ ଭଣ୍ଡ ବ୍ୟକ୍ତି ଜଣେ ନିଜର ନାକକୁ କିମ୍ବା ନିଜର ହାତକୁ ସେପରି ଧରଣର ଅଧମତା ସହିତ ଯେ ତାଙ୍କ ନାକ ତ ରଖିଲା ଏ ପ୍ରକାର କଥାକୁ ପରମେଶ୍ୱର ଅପସନ୍ଦ କଲେ ଏହାକୁ କଦାପି ଅନୁମତି ଦେଲେ ନାହିଁ ସେମାନେ ଅନ୍ୟଟିକୁ ଟାଣି ଆଣିଲେ ପୁଣି ଏଠାରେ ସେ ଏହି ପ୍ରକାର ଥିଲେ ପୁଣି ସେହି ଦିନ ରାତ୍ରି ବେଳରେ ସେହି ବ୍ୟକ୍ତି ଜଣକ ହୃଦଘାତରେ ଆକ୍ରାନ୍ତ ହେଲେ ଏପରି ସେମାନେ କହିଥିଲେ ପୁଣି ସେମାନେ ଏହି ନେଗେଟିଭକୁ ୱାଶିଂଟନ ଡିସିକୁ ପ୍ରେରଣ କଲେ ଏହା କପିରେ ପରିଣତ ହେଲା ତତ୍ପରେ ଫେରି ଆସିଲା ଆଉ ଜର୍ଜ ଜେ ଲେସି ମହାଶୟ ଯିଏକି ଏଫବିଆଇର ଅଙ୍ଗୁଳି ଛାପର ବିଶେଷଜ୍ଞ ପୁଣି ଖୋଜ ପ୍ରଣାଳୀର ବିଶେଷଜ୍ଞ ଥିଲେ ସମ୍ପୂର୍ଣ୍ଣ ବିଶ୍ୱରେ ଅନେକଙ୍କ ମଧ୍ୟରୁ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ଥିଲେ ସେ ସେଠାକୁ ଅଣାଗଲେ ପୁଣି ପରୀକ୍ଷାଗାରରେ ପରୀକ୍ଷା ନିମନ୍ତେ ଦୁଇ ଦିନ ଧରି ଏହାରି ଉପରେ ସେ କ୍ୟାମେରା ବିଭିନ୍ନ ଧରଣର ଆଲୋକ କିମ୍ବା ପୁଣି ଅନ୍ୟ ବିଷୟ ଉପରେ ପରୀକ୍ଷା ନିରୀକ୍ଷା କଲେ ପୁଣି ସେଦିନର ଅପରାହ୍ନ ସମୟରେ ସେ ଯେତେବେଳେ ଆସିଲେ ସେ କହିଲେ ଆଚାର୍ଯ୍ୟ ବ୍ରହ୍ମା ମହାଶୟ ମୁଁ ଆପଣଙ୍କର ମଧ୍ୟ ଜଣେ ସମାଲୋଚକ ହୋଇ ଆସିଅଛି ସେ କହିଲେ ଆଉ ମୁଁ କହୁଥିଲି ଏହା ମାନସିକ ବିକୃତି ବିଷୟରେ ଥିଲା ଏହି ଜଣେ ବ୍ୟକ୍ତି କହିଥିଲେ ଯେ ସେମାନେ ସେ ଆଲୋକ ଗୁଡିକୁ ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟକୁ ଦେଖିଥିଲେ ପୁଣି କହିଥିଲେ ଆପଣଙ୍କୁ ଜଣା ଏହି ପୁରାତନ ଭଣ୍ଡ ଜଣକ ସେ ପ୍ରକାର କଥାକୁ କହୁଥିଲେ ଜଣେ ଅବିଶ୍ୱାସୀକୁ ସେ ଅର୍ଥ କରି କହିଥିଲେ ଆଖପାଖର ସେହି ଫଟୋଚିତ୍ର ଗୁଡିକ ସେହି ଆଲୋକର ପ୍ରତିବିମ୍ବଟି ଖ୍ରୀଷ୍ଟଙ୍କ ଚତୁଃପାର୍ଶ୍ୱରେ ପୁଣି ସାଧୁମାନଙ୍କର ଚତୁଃପାର୍ଶ୍ୱରେ ଦେଖାଯାଏ ସେ କହିଥିଲେ ତାହା ମନସ୍ତତ୍ତ୍ୱର ଏକ ବିଷୟ ଅଟେ ମାତ୍ର ସେପରି କହିଥିଲେ ଆଚାର୍ଯ୍ୟ ମହାଶୟ ବ୍ରହ୍ମ କ୍ୟାମେରାର ଯାନ୍ତ୍ରିକ ଚକ୍ଷୁଟି ମାନସିକ ବିଚାରକୁ ମନୋବିଜ୍ଞାନ ବିଚାରକୁ କଦାପି ଉଠାଇ ପାରେ ନାହିଁ ସେହି ଆଲୋକର ବିମ୍ବଟି ଲେନ୍ସ ଗୁଡିକୁ କିମ୍ବା ନେଗେଟିଭକୁ ସ୍ପର୍ଶ କରିଥିଲା ସେଠାରେ ଏହା ଏହି ପ୍ରକାର ଥିଲେ ଆଉ ସେ କହିଥିଲେ ମୁଁ ଏହାକୁ ଫେରାଇ ସେମାନଙ୍କ ନିକଟରେ ସମର୍ପିତ କରିଥିଲି ସେ କହିଥିଲେ ହେ ମହାଶୟ ତାହା ଯେ କେତେ ମୂଲ୍ୟ ବିଷୟଟି ଥିଲା ସେ କଥାକୁ ଆପଣଙ୍କୁ ଜଣା କି ଆଉ ମୁଁ କହିଥିଲି ଭାଇ ମୋ ପାଇଁ ନୁହେଁ ମୋ ପାଇଁ ଆଦୌ ନୁହେଁ ତେଣୁ ସେ କହିଥିଲେ ଅବଶ୍ୟ ଆପଣ ଜୀବିତ ରହିଥିବା ପର୍ଯ୍ୟନ୍ତ ଏହା ଆଦୌ ପ୍ରଭାବ ବିସ୍ତାର କରିବ ନାହିଁ କିନ୍ତୁ ଏକଦା ଯଦି ସଭ୍ୟତାଟି ଆଗକୁ ବଢି ଚାଲେ ପୁଣି ଖ୍ରୀଷ୍ଟ ଧର୍ମର ବିଶ୍ୱାସଟି ସ୍ଥାୟୀ ହୋଇ ରହେ ତେବେ ଏହାରି ସପକ୍ଷରେ ସେତେବେଳେ କୌଣସି ଏକ ନିଶ୍ଚିତ ଘଟଣା ଅବଶ୍ୟ ଘଟିବ ସୁତରାଂ ଆଜି ରାତ୍ରିକାଳର ବନ୍ଧୁଗଣ ଏହି ପୃଥିବୀ ପୃଷ୍ଠରେ ଏହା ଆମ୍ଭମାନଙ୍କ ଯଦି ସର୍ବଶେଷ ଉପାସନା ସଭା ହୋଇଥାଏ ତେବେ ତ ଆପଣମାନେ ଆଉ ମୁଁ ସର୍ବଶକ୍ତିଶାଳୀ ପରମେଶ୍ୱର ସମ୍ମୁଖରେ ଉପସ୍ଥିତ ଅଛୁ ମୋର ସାକ୍ଷ୍ୟ କେବଳ ସତ୍ୟ ଅଟେ ଏକାଧିକ ଅନେକ ଗୁଡିଏ ଘଟଣା ଘଟିଅଛି ସେଗୁଡିକୁ ଲେଖିବା ପାଇଁ ଅନେକ ଖଣ୍ଡ ବିଶିଷ୍ଟ ପୁସ୍ତକକୁ ପ୍ରସ୍ତୁତ କରିବ ତଥାପି ଆପଣମାନେ ଜାଣନ୍ତୁ ବୋଲି ମୁଁ ଇଚ୍ଛା କରେ ଏଠାରେ ଉପସ୍ଥିତ ଥିବା କେତେଜଣ ବ୍ୟକ୍ତି ପ୍ରକୃତରେ ସେହି ଆଲୋକ ଚିତ୍ର ବ୍ୟତୀତ ଆଲୋକର ବିମ୍ବଙ୍କୁ ସ୍ୱୟଂ ସେଠାରେ ଉପସ୍ଥିତ ଥିବା ଦୃଶ୍ୟକୁ ଦେଖିଛନ୍ତି ଯେଉଁ ସ୍ଥାନରେ ମୁଁ ପ୍ରଚାର କରୁଥିଲି ସମସ୍ତ ଭବନ ମଧ୍ୟରେ ଉପସ୍ଥିତ ଥିବା ଜନତା ନିଜ ନିଜ ହସ୍ତକୁ ଉପରକୁ ଉଠାନ୍ତୁ ଯେ କେହି ଜଣେ ବ୍ୟକ୍ତି ଯିଏକି ଏହାଙ୍କୁ କଦାପି ଦେଖିଛନ୍ତି ହାତ ଉପରକୁ ଉଠାନ୍ତୁ ଦେଖନ୍ତୁ ସେ ପ୍ରକାର ଆଠଟି କିମ୍ବା ଦଶଟି ହାତ ଉପରକୁ ଉଠିଛି ଯେଉଁମାନେ କି ଏଠାରେ ବସିଛନ୍ତି। ଆପଣମାନେ ପଚାରନ୍ତି ସେମାନେ ଏହାକୁ ଦେଖିପାରିଲେ କି? ମୁଁ ତଥାପି ଏହାକୁ ଦେଖିଲି ନାହିଁ। ଆଜ୍ଞା ହଁ, ସେହି ତାରାଟି ଯାହାକୁ ପଣ୍ଡିତଗଣ ଅନୁଗମନ କରୁଥିଲେ ତାହା ତ ପ୍ରତ୍ୟେକ ପରୀକ୍ଷାଗାରକୁ ଅତିକ୍ରମ କରି ଚାଲିଗଲା। ମାତ୍ର ସେହି ପଣ୍ଡିତ ମାନଙ୍କ ବିନୁ ଅନ୍ୟ କେହି ତାକୁ ଦେଖିପାରିଲେ ନାହିଁ। ସେମାନେ ହଁ, କେବଳ ସେମାନେ ଅନ୍ୟତମ ଥିଲେ ଯେଉଁମାନେ କି ଏହାକୁ ଦେଖିଥିଲେ। ଏଲିଓ ସେଠାରେ ଠିଆ ହୋଇ ସେଠାରେ ସ୍ଥିତ ସେହି ରଥ ଗୁଡ଼ିକୁ ଅଗ୍ନିରେ ପ୍ରଜ୍ୱଳିତ ଅବସ୍ଥାରେ ଥିବାର ଦେଖିଲେ, ପୁଣି ଅନ୍ୟାନ୍ୟ ଦୃଶ୍ୟକୁ ସୁଦ୍ଧା ଦେଖିଲେ। ମାତ୍ର ଯେହେତୁ ଚାରିଆଡ଼କୁ ଚକ୍ଷୁ ବୁଲାଇ ଦେଖୁଥିଲେ, ସେଗୁଡ଼ିକୁ କୌଣସି ଆଡ଼େ ଆଦୌ ଦେଖିପାରିଲେ ନାହିଁ। ପରମେଶ୍ୱର କହିଲେ ତାହାର ଚକ୍ଷୁ ଖୋଲିଯାଉ ଯେପରିକି ସେ ଦେଖିପାରୁ, ଆଉ ତତ୍ପଶେ ସେ ଅଗ୍ନିମୟ ରଥ ଗୁଡ଼ିକୁ ଦେଖିଲେ। ବୁଝନ୍ତୁ, ତଥାପି ସେ ଜଣେ ଉତ୍ତମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଥିଲେ, ସେଠାରେ ଠିଆ ହୋଇଥିଲେ, ଚାରିଆଡ଼କୁ ଆଖି ପକାଇ ଦେଖୁଥିଲେ, ଆଉ ସେ ଏହାଙ୍କୁ ଦେଖିପାରିଲେ ନାହିଁ। ନିଶ୍ଚିତ ରୂପେ କେତେକଙ୍କୁ ଦେଖିବା ପାଇଁ ଏହାକୁ ଦାନ କରାଯାଇଅଛି, ପୁଣି ଅନ୍ୟ କେତେକଙ୍କୁ ଏହା ଦେଖିବାକୁ ବରଦାନ ଦିଆଯାଇ ନାହିଁ। ପୁଣି ତାହା ହିଁ ନିରାଟର ସତ୍ୟ କଥା ଅଟେ। କିନ୍ତୁ ଆପଣମାନେ ଯେଉଁମାନେ ଏହାକୁ ଏହାବତ୍ ଦେଖିନାହାନ୍ତି, ଏହାକୁ କଦାପି ଦେଖିନାହାନ୍ତି, ପୁଣି ଆପଣମାନେ ଯେଉଁମାନେ ନିଜର ଜାଗତିକ ଚକ୍ଷୁରେ ଏହାକୁ ଦେଖିଥିଲେ, ପୁଣି ଫଟୋଟିକୁ ଆଦୌ ଦେଖିନାହାନ୍ତି, ତଥାପି ସେ ବ୍ୟକ୍ତିଗତ ଯେଉଁମାନେ ଫଟୋଟିକୁ ଦେଖିଥିଲେ ସେମାନେ ଆପଣମାନଙ୍କଠାରୁ ବୃହତ ଧରଣର ପ୍ରମାଣକୁ ପାଇଛନ୍ତି, ଯେଉଁମାନେ କି ଏହାକୁ ନିଜର ସ୍ୱାଭାବିକ ଚକ୍ଷୁରେ ଦେଖିଛନ୍ତି। କାରଣ ଆପଣମାନେ ନିଜର ସ୍ୱାଭାବିକ ଚକ୍ଷୁରେ ଭ୍ରାନ୍ତରେ ଥାଇପାରନ୍ତି, ଏହା ଏକ ଇଚ୍ଛାଧୀନ ଭ୍ରାନ୍ତି ଧାରଣା ସମ୍ଭବତଃ ଥାଇପାରେ, ତାହା ସତ୍ୟ କଥା ଅଟେ ନା? କିନ୍ତୁ ତାହା ତ ଏକ ଇଚ୍ଛାଧୀନ ଭ୍ରାନ୍ତ ଧାରଣା ଆଦୌ ନୁହେଁ, ତାହା ଏକ ସତ୍ୟ ଘଟଣା ଥିଲା, ଯାହା ସପକ୍ଷରେ ବୈଜ୍ଞାନିକ ଗବେଷଣା ପୁଣି ଅନୁସନ୍ଧାନ ପ୍ରମାଣ କରିଥାଏ ଯେ ତାହା ଏକ ସତ୍ୟ ଘଟଣା ଅଟେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହାକୁ ସେହି ପରିଧାନରେ ସଫଳ କରିଥିଲେ। ଏବେ ଏହା ଯେ କଣ ଅଟେ ସେ ବିଷୟରେ ଆପଣଙ୍କର ବିଚାର କଣ? ଆପଣ କହନ୍ତି ଭାଇ ବ୍ରାହ୍ମଣ, ଏହା କି ପ୍ରକାର ଧରଣର ବିଷୟ? ମୁଁ ଏପରି ବିଶ୍ୱାସ କରିଥାଏ ଯେ ତାହା ତ ସେହି ସମାନ ଧରଣର ଅଗ୍ନିସ୍ତମ୍ଭ ଅଟନ୍ତି ଯିଏକି ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ପାଲେଷ୍ଟାଇନ୍କୁ କଢ଼ାଇ ଆଣିଥିଲେ। ଏହା ଯେ ଆଲୋକର ସେହି ସମାନ ଦୂତ ଜଣକ ଅଟନ୍ତି, ଏହା ମୁଁ ବିଶ୍ୱାସ କରେ, ଯିଏକି କାରାଗାର ମାଧ୍ୟମରେ ଆସିଥିଲେ, ପୁଣି ସାଧୁ ପିତରଙ୍କ ନିକଟକୁ ଆସି ତାଙ୍କୁ ସ୍ପର୍ଶ କରିଥିଲେ, ତତ୍ପରେ ଆଗକୁ ବଢି ଚାଲିଗଲେ, ପୁଣି କାରାଗାରର ଫାଟକକୁ ଖୋଲିଲେ, ତତ୍ପରେ ତାଙ୍କୁ ବାହାରକୁ କାଢି ଆଣି ଆଲୋକ ମଧ୍ୟରେ ପଦାର୍ପଣ କରାଇଲେ। ଆଉ ସେହି ଜଣକ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଯିଏକି କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି। ଆମେନ୍। ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ସେ ତ ସଦାସର୍ବଦା ସମାନ ଯୀଶୁ ହୋଇ ରହିଛନ୍ତି, ସେ ତ ସବୁବେଳେ ସେହି ସମାନ ଯୀଶୁ ଅଟନ୍ତି। ପୁଣି ମୁଁ ଏହାଙ୍କ ବିଷୟରେ ସେହି ସମାନ ଜ୍ୟୋତିଙ୍କ ବିଷୟରେ କଥାବାର୍ତ୍ତା କରୁଅଛି, ଯିଏକି ସେହି ଆଲୋକ ଚିତ୍ରରେ ପ୍ରଦର୍ଶିତ ଅଟନ୍ତି, ସେ ଏହାରି ଉପରେ ରହିଛନ୍ତି। ମୁଁ ଠିକ ଏଠାରେ ଯେଉଁ ସ୍ଥାନରେ ଠିଆ ହୋଇଅଛି ତାଠାରୁ 2 ଫୁଟ ଦୂରତରେ ନାହାନ୍ତି, ଏହା ସତ୍ୟ କଥା ଅଟେ। ମୋର ଚକ୍ଷୁର ସାହାଯ୍ୟରେ ମୁଁ ଏହାକୁ ଆଦୌ ଦେଖିପାରେ ନାହିଁ, ତଥାପି ଏହା ଯେ ଏଠାରେ ଠିଆ ହୋଇଛନ୍ତି ଏ କଥାକୁ ମୁଁ ଜାଣେ। ମୁଁ ଏ କଥାକୁ ଜାଣେ ଯେ ସେ ମୋର ଅନ୍ତରତ୍ୱ ମଧ୍ୟରେ ଥାଇ ମୋ ମଧ୍ୟ ଏତେବେଳେ ଆବାସ କରି ରହିଛନ୍ତି। ଆରେ ବା, ଆପଣମାନେ କେବଳ ଭିନ୍ନତା ଯଦି ବୁଝନ୍ତେ, ଯେତେବେଳେ ସର୍ବଶକ୍ତିମାନ ଈଶ୍ୱରଙ୍କ ସାମର୍ଥ୍ୟ ଧରନ୍ତି ଆଉ ପରିବେଶ ଗୁଡିକ ଉପରେ କିପରି ଭିନ୍ନତା ରୂପେ ଦେଖାଯାନ୍ତି ସେ କଥାକୁ ଆପଣମାନେ ଯଦି ବୁଝନ୍ତେ, ତାହା ତ ଯେକୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ଅଟେ, ନିମନ୍ତ୍ରଣ ଦେବାର ବିଷୟ ଅଟେ। କୌଣସି ପୀଡିତ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ଆଦୌ ଅଗ୍ରସର ହେଉ ନଥିଲି, ମୁଁ ତ ଏକ ପ୍ରକାର ସମର୍ପଣର ବିଷୟକୁ କାର୍ଯ୍ୟ କରିବାକୁ ଯାଉଥିଲି, ତଥାପି ଦର୍ଶନର ପ୍ରତିକ୍ରିୟାଟି ଲୋକମାନଙ୍କ ଉପରେ ଅବସ୍ଥାନ କରି ରହିଥିଲା। ଓ ଚମତ୍କାର, ପରମେଶ୍ୱର ଏହାକୁ ଜାଣନ୍ତି। କୌଣସି ପ୍ରକାରେ ପ୍ରାର୍ଥନାର ଧାଡ଼ିକୁ ଡାକିବା ପାଇଁ ମୁଁ ଆଦୌ ମନସ୍ଥ କରୁନଥିଲି। ଆପଣମାନଙ୍କୁ ଏଠାରେ ବସିଥିବା ଅବସ୍ଥାରେ ଛାଡ଼ି ଚାଲିଯିବାକୁ ମୁଁ ଚାହିଁଥିଲି। ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତିଙ୍କ ପାଖରେ ପ୍ରାର୍ଥନା କାର୍ଡ ଅଛି? ଆପଣ ହସ୍ତକଳାକୁ ଦେଖିବା, କେହି ଜଣେ ବ୍ୟକ୍ତି ଯିଏକି ପ୍ରାର୍ଥନାର କାର୍ଡ ଖଣ୍ଡିଏ ପାଇନାହାନ୍ତି, ଆଦୌ ଖଣ୍ଡିଏ ପ୍ରାର୍ଥନା କାର୍ଡକୁ ପାଇନାହାନ୍ତି, ହାତ ଉପରକୁ ଉଠାନ୍ତୁ। কৃষ্ণকায়া নারী জনক সেখানে বসিছেন আপনার নিজের হাত উপরক উঠাইলে মু দেখিছি তা সত্য ঘটনা কেবল ঠিয়া হয়ে পড়তু যেপর কি কিছু সময় তারে মু আপনার ব্যক্তিগত রূপে পরিচিত করাই পারে পবিত্র আত্মা যে কন কহবে সে কথা মু আদৌ জানি না তথাপি আপনার যে অত্যন্ত বিশ্বস্ত টি মতো এপরি বোধ হেউছি আপনার পাখানে খন্ডি হলে প্রার্থনার কাজ না কি আপনার সমস্যা যে কন সে কথা কু সর্বশক্তিমান পরমেশ্বর মোঠার যদি প্রমাণিত করে যাই প্রকাশ করেদেবে এ প্রকারে আরম্ভ করা যাই মু কেবল করা যাচ্ছি কেবল আরম্ভ করা অভিপ্রায় এপর করা যাচ্ছি মতো সেপর করবার জনে ব্যক্তি বলে কী আপনার বিশ্বাস করতে কি সেই ক্ষেত্রে যে কিছু না একথা আপনার জানতি মো সম্পর্ক যেপর ধরনের কিছু উত্তম বিষয় আদৌ না আপনার জনে বিবাহিত নারী যদি হয়ে থাকে তবে মু আপনার স্বামী মধ্য জনে নগণ্য ব্যক্তি অটে মু জনে মনুষ্য মাত্র কী অটে তথাপি যীশু খ্রিস্ট তো মনুষ্য পুত্র অটন্তি পুনি এই সব বিষয় প্রকাশিত করা নিমন্তে সে নিজের আত্মা হি প্রেরণ করে থাকে আপনার মধ্যে কোন যে সমস্যা রয়েছে সে কথা পরমেশ্বর মতো যদি কহিদেবে পুনি আপনার জনা যে আপনার আত্মা সহ সম্পর্ক স্থাপন করবার অন্য কৌশল দ্বিতীয় পন্থা আহ তবে আপনার সম্পূর্ণ হৃদয় সহ আপনার বিশ্বাস করবে কি ঈশ্বর আপনার আশীর্বাদ করতু এহেতু আপনার উচ্চ রক্তপাত ব্যাধিটি আপনার সুস্থ করে সারিছি তাহি যা আপনার হাসল করেছিলেন তা সত্য কথা নথিলা কি এবে বসি পড়ন্তু আপনার কেবল থর কর তাহাকু বিশ্বাস করন্তু তাহাকু বিশ্বাস করিয়াকু মু যে কোনসি ব্যক্তিকু দাবি করি নিমন্ত্রণ দিয়ে এ আরকু দেখন্তু আপনার কিছুটা বিষয়কু কহিবা পাই মতে সুযোগ দিয়ন্তু মার্থা প্রভু যীশুঙ্কর নিকটক আসুথিলে সেই বরদরটি কদাপি কার্যকারী হই নথান্তা সে যে কোন কার্য করিয়াকু যাওছন্তি পিতা তাহাঙ্ক নিকটরে তাহা সম্পূর্ণ রূপে প্রকট করিদেবা উত্তরে বরদানটি কার্যকারী হেলা কিন্তু সে কহিথিলে এহা কদাপি কার্যকারী হই নথান্তা কিন্তু সে কহিথিলে প্রভু আপন যদি এঠারে উপস্থিত থান্তে তেবে মোর ভাই কদাপি মরি নথান্তা কহিছিলে তথাপি মু বিশ্বাস করি জানে যে আপনার ঈশ্বরকু যাহা কিছু মাগিবে ঈশ্বর আপনার তাহা প্রদান করিবে সে কহিলে পুনরুত্থান আর জীবন মু অটে যে কেই মো ঠারে বিশ্বাস করে যদ্যপি সে মরে তথাপি সে বঞ্চিব পুনি যে কেই জীবিত থাকে পুনি মো ঠারে বিশ্বাস করে সে কদাপি মরিব না তুমে এহাকু বিশ্বাস করে থাও কি সে যে কোন কহিছিলে তাহাকু শুনন্তু সে কহিছিলে হে প্রভু মু বিশ্বাস করে যে যাহা কিছু বাক্যকু আপনার কহিছিলে সেই সব সত্য অটে আপনার যে ঈশ্বরক পুত্র অটন্তি যাহাঙ্কু জগতকু আসিবার থিলাম আপনার যে পরমেশ্বরক সেই সন্তান অটন্তি সে কথাকু মু বিশ্বাস করে তাহা তো অতি বিনম্রতা সহিত তাঙ্কর অনুরোধ বাক্য থিলা হ্যাঁ তাহা সত্য কথা অটে আপনার কিছুটা ভিন্নতাকু অনুভব করন্তি মহাশয়া আপনার তাহা করতে না হ্যাঁ তাহা উচিত কথা অটে ঠিক সেই স্থানের জনে সাধারণ নারী বসিছেন আপনার ঠিক পাখানে বসিছেন সে বাতরে পুরী স্ত্রী জনিত ব্যাধির গ্রস্ত অটন্তি তাহা অতি সত্য কথা অটে না হে ভদ্রা নিরাট সত্য কথা অটে না অল্প সময় পাই কেবল ঠিয়া হয়ে পড়ন্তু সেই সাধারণ নারী জনক সিধা সাধা রক্তবর্ণর পোশাকু পরিধান করেছিলেন ভৌণী জনক ঠিয়া হয়ে পড়ন্তু আপনার অতি নিকটরে থিলে দর্শনটি আপনার নিকটক আসিছি বাতর কষ্ট স্ত্রী জনিত রোগর কষ্ট তাহা সত্য কথা অটে না পুনি এই স্থানরে তোমার জীবনের কিছুটা বিষয় রয়েছে আপনার হাসল করেছিলে আপনার উপরে সিধা সলখ নজর রাখবার বিষয়কু লাভ করেছিলে আপনার জীবনের আপনার একাধিক চিন্তার বিষয়কু হাসল করেছিলে অনেক প্রকারের সমস্যাকু হাসল করেছেন আর সেই সমস্যা গুড়িক আপনার প্রিয়জনক সম্বন্ধে অটে তাহা আপনার স্বামী বিষয়ে অটে সে জন মদ্যপ অটান্তি সে উপাসনালয়কু আদৌ যাতে না তাহা যদি সত্য কথা অটে নিজের হাত উপরক উঠান্তু মহাশয়া পরমেশ্বর আপনার আশীর্বাদ করন্তু বর্তমান স্বগৃহকু ফেরি যাতে পুরী নিজের আশীর্বাদকু গ্রহণ করন্তু আপনার সুস্থ অটান্তি। ଆପଣଙ୍କ ଚାରିପାଖରେ ଆଲୋକଟି ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଅଛି। ଠିକ ସେହିଠାରେ ଆପଣଙ୍କ ଠିକ ନିକଟରେ ଜଣେ ପୁରୁଷ ବ୍ୟକ୍ତି ବସିଛନ୍ତି। ମହାଶୟ ଆପଣ ବିଶ୍ୱାସ କରନ୍ତି କି, ନିଜର ସର୍ବାନ୍ତକର ସହିତ ଆପଣ ବିଶ୍ୱାସ କରନ୍ତି କି? ନିଜର ଇନ୍ଦ୍ରିୟ ଗୁଡାକ ମଧ୍ୟରୁ ଆପଣ ଗୋଟିକୁ ହରାଇଛନ୍ତି, ଆଉ ତାହା ଆଘ୍ରାଣ କରିବାର ଇନ୍ଦ୍ରିୟଟି ଅଟେ। ତାହା ସତ୍ୟ କଥା ଅଟେ ନା? ଯଦି ଏହା ସେପରି ଅଟେ, ନିଜର ହାତଟିକୁ ହଲାନ୍ତୁ। ଏହିପରି ଭାବରେ ନିଜର ହାତଟିକୁ ଆପଣଙ୍କ ମୁଖ ଉପରେ ରଖନ୍ତୁ। କହନ୍ତୁ, ହେ ପ୍ରଭୁ ଯୀଶୁ, ମୁଁ ଆପଣଙ୍କ ସର୍ବାନ୍ତକ ସହିତ ଆପଣଙ୍କୁ ବିଶ୍ୱାସ କରେ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଚାଲି ଯାଆନ୍ତୁ, ପୁଣି ଆପଣଙ୍କ ନିଜ ଆରୋଗ୍ୟତାକୁ ହାସଲ କରନ୍ତୁ। ପରମେଶ୍ୱରଙ୍କ ଠାରେ ବିଶ୍ୱାସ ରଖନ୍ତୁ। ଏହାରି ସବୁ ପ୍ରକାର ବିଶ୍ୱାସ ସମ୍ବନ୍ଧରେ ଆପଣଙ୍କର ଚିନ୍ତା କରନ୍ତି, ପଛରେ ସେଠାରେ ମହାଶୟ ଜଣକ ବିଚାର ପୋଷଣ କରନ୍ତି, ଆପଣଙ୍କର ବିଶ୍ୱାସ କରନ୍ତି। ଭକ୍ତିଭାବ ବହି ରହନ୍ତୁ। ସେଠାରେ ଠିକ କୋଣରେ, ପଛ ପାଖର କୋଣରେ ଜଣେକା ନାରୀ ବସିଛନ୍ତି। ଆଲୋକର ସେହି ବିମ୍ବଟି ଯେ ତାଙ୍କ ଉପରେ ସ୍ଥିର ହୋଇ ରହିଅଛି, ଏପରି ମୁଁ ଦେଖୁଅଛି। ଆଲୋକର ସେହି ବିମ୍ବଟି ଆପଣଙ୍କ ଉପରେ ଅବସ୍ଥାନ କରି ରହିଥିବା ସମୟାବଧି ମୁଁ ଆପଣଙ୍କ ବିଷୟରେ କହିପାରେ ଯେ ଆପଣଙ୍କ ପରିଚୟଟି ପୁଣି ସମସ୍ୟାଟି କଣ। ଏହି ଆଲୋକର ବିମ୍ବଟି ଠିକ ଆପଣଙ୍କ ଉପରେ, ନାରୀ ଜଣଙ୍କ ଉପରେ ଲଟକି ରହିଛି। ଏପରି ହୋଇପାରେ ଯେ କେବଳ ମିନିଟଙ୍କ ମଧ୍ୟରେ ଏହା ଯେ କଣ ଅଟେ ସେ ବିଷୟରେ ମୁଁ କହିଦେଇପାରନ୍ତି, ତାହା ଭାଙ୍ଗି ପଡିବାର ବିଷୟ ଅଟେ। ସେହି ନାରୀ ଜଣକ ହୃଦଘାତ ଜନିତ ବ୍ୟାଧିରେ ରୋଗାଗ୍ରସ୍ତ ଅଟନ୍ତି। ସେ ତ ଠିକ ସିଧାସଳଖ ମୋ ଆଡ଼କୁ ଅନାଇ ରହିଛନ୍ତି, ଆଉ ତାଙ୍କର ସ୍ୱାମୀ ତାଙ୍କର ଠିକ ପାଖରେ ବସିଛନ୍ତି। ତାଙ୍କର ସ୍ୱାମୀଙ୍କ ମଧ୍ୟରେ ସେପରି କିଛିଟା ବ୍ୟାଧି ରହିଅଛି ଯେ ଏହି ସମୟରେ ପୀଡିତ ହୋଇ ପଡିଛନ୍ତି, ମନ ଦୁଃଖର ବ୍ୟାଧିରେ ତ୍ରସ୍ତ ଅଟନ୍ତି। ମହାଶୟ, ତାହା କଣ ସତ୍ୟ କଥା ନୁହେଁ କି? ତାହା ଯଦି ସତ୍ୟ କଥା ଅଟେ, ତେବେ ନିଜର ହାତ ଉପରକୁ ଉଠାନ୍ତୁ। ତାହା ସତ୍ୟ ଅଟେ, ତାହା ଆପଣ ଅଟନ୍ତି। ଛୋଟ ଗଳାବନ୍ଧା ସହିତ ବସିଥିବା ନାରୀ ଜଣକ ଆପଣ ହିଁ ସେହି ଜଣକ ଅଟନ୍ତି। ମହାଶୟ, ତାହା ସତ୍ୟ କଥା ଅଟେ ନା? ଆପଣ ଆଜି କିଛିଟା ପରିମାଣରେ ଦୁଃଖିତ ନୁହନ୍ତି କି? ସେହି ପୁରୁଷ ଜଣକ ଆପଣଙ୍କ ପେଟରେ ଆପଣ କିଛିଟା ଗଣ୍ଡଗୋଳକୁ ହାସଲ କରିଛନ୍ତି, ତାହା ସତ୍ୟ କଥା ଅଟେ। ଆପଣମାନେ ସମସ୍ତେ ନିଜର ସର୍ବାନ୍ତକ ସହିତ ବିଶ୍ୱାସ କରନ୍ତି କି? ଆପଣମାନଙ୍କ ମଧ୍ୟରୁ ଉଭୟେ ବିଶ୍ୱାସ କରନ୍ତି କି? ଆପଣ ଏହାକୁ ସ୍ୱୀକାର କରନ୍ତି କି? ମହାଶୟ, ମୁଁ ଆପଣଙ୍କୁ କହେ, ଆପଣଙ୍କୁ ସୁଦ୍ଧା କହେ, ମୁଁ ଦେଖେ ଆପଣ ସେହି ଜଣ କଟନ୍ତି ଯିଏକି ନିଜର ହାତ ଉପରକୁ ଉଠାଇଛନ୍ତି। ଆପଣଙ୍କର ଧୂମ୍ରପାନ କରିବାର ଅଭ୍ୟାସ ଅଛି, ତାହାକୁ କରିବାରୁ ସ୍ଥଗିତ ହୁଅନ୍ତୁ। ଆପଣ ସେପରି ଆଦୌ କରନ୍ତୁ ନାହିଁ, ଏହା ଆପଣଙ୍କୁ ପୀଡିତ କରିପକାଏ। ତାହା ନିରାଟ ସତ୍ୟ କଥା ନୁହେଁ କି? ଏହା ଯଦି ସତ୍ୟ କଥା ଅଟେ, ତେବେ ଏହିପରି ଭାବରେ ନିଜର ହାତକୁ ହଲାନ୍ତୁ। ତାହା ଅଟେ ଯାହାକୁ ଆପଣଙ୍କୁ ନିରାଶ କରିପକାଉଛି। ଆପଣଙ୍କ ସ୍ନାୟୁ ଗୁଡ଼ିକରେ ଏହା ମନ୍ଦ ପ୍ରଭାବ ପକାଉଛି। ଏହିସବୁ ଘୃଣା ବିଷୟକୁ ଫୋପାଡି ଦିଅନ୍ତୁ, ସେ ଘୃଣା ବସ୍ତୁକୁ ଦୂରେଇ ଦିଅନ୍ତୁ। ପୁଣି ଏହା ଆପଣଙ୍କୁ କଦାପି କରନ୍ତୁ ନାହିଁ। ଆପଣ ଏହା ବିଶ୍ୱାସ କରନ୍ତି କି? ତାହା ସତ୍ୟ କଥା ନୁହେଁ କି? ଏହି ସ୍ଥାନରୁ ମୁଁ ଆପଣଙ୍କୁ ଆଦୌ ଦେଖିପାରେ ନାହିଁ। ପୁଣି ସେ କଥାକୁ ଆପଣ ଠିକ ଜାଣନ୍ତି, କିନ୍ତୁ ଆପଣ ରଖି ବୁଲୁଛନ୍ତି, ନିଜ ପକେଟରେ ସିଗାରେଟକୁ ଧରି ବୁଲୁଛନ୍ତି, ସାମ୍ନା ପକେଟରେ ରଖି ବୁଲୁଛନ୍ତି, ତାହା ସତ୍ୟ କଥା ଅଟେ। ସେହିସବୁ ସିଗାରେଟକୁ କାଢି ପକାନ୍ତୁ, ପୁଣି ନିଜର ପତ୍ନୀଙ୍କ ଉପରେ ନିଜର ହାତକୁ ରଖନ୍ତୁ। ପ୍ରଭୁଙ୍କୁ କହନ୍ତୁ ଯେ ଆପଣ ଏହିସବୁ ବିଷୟରୁ ନିଜକୁ ଦୂରେଇ ରଖିଛନ୍ତି, ଭଲ ହୋଇ ସ୍ୱଗୃହକୁ ଫେରିଯିବେ, ଆପଣ ଆଉ ଆପଣଙ୍କ ପତ୍ନୀ ଉଭୟ ସୁସ୍ଥ ହୋଇଯିବେ। ପ୍ରଭୁ ଯୀଶୁଙ୍କ ନାମରେ ଆଶିଷମୟ ହେଉନ୍ତୁ। ଆପଣ ନିଜର ସର୍ବାନ୍ତର ସହିତ ବିଶ୍ୱାସ କରନ୍ତି କି? ନିଜର ସର୍ବାନ୍ତର ସହିତ ସେପରି କରନ୍ତି କି? ଏହି ସାଧାରଣ ନାରୀ ଜଣକ ଏଠାରେ ବସିଛନ୍ତି, ପୁଣି ଏଠାରେ ମୋ ଆଡ଼କୁ ଅନାଇ ରହିଛନ୍ତି। ପୁଣି ଆପଣ ଯିଏକି ସେଠାରେ ଅଛନ୍ତି, ସେଠାରେ ସେହି ସାମ୍ନା ଆସନରେ ବସିଛନ୍ତି, ଏହି ସ୍ଥଳରେ ଠିକ ସାମ୍ନାରେ ବସିଛନ୍ତି, ସେହି ସାଧାରଣ ନାରୀ ଜଣକ ସଙ୍ଗରେ ରଖିଛନ୍ତି, ମୋ ଆଡ଼କୁ ଅନାଇ ରହିଛନ୍ତି, ସେଠାରେ ବସିଛନ୍ତି। ଆପଣ ନୁହନ୍ତି ମହାଶୟ, ଆପଣ ଖଣ୍ଡିଏ ପ୍ରାର୍ଥନା କାର୍ଡ ଧରିଛନ୍ତି, ଠିକ ଏଇଠାରେ ରଖିଛନ୍ତି ନା? ଆପଣ କୌଣସି ପ୍ରକାର ଖଣ୍ଡିଏ ପ୍ରାର୍ଥନା କାର୍ଡକୁ ହାସଲ କରିନାହାନ୍ତି ନା? ଆପଣ ନିଜର ସର୍ବାନ୍ତର ସହିତ ବିଶ୍ୱାସ କରନ୍ତି କି? ଯୀଶୁ ଖ୍ରୀଷ୍ଟ ଯେ ଆପଣଙ୍କୁ ସୁସ୍ଥତା କରିଦେଇ ପାରନ୍ତି, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ତାଙ୍କର ଠିକ ପାର୍ଶ୍ୱରେ ବସିଥିବା ସଜ୍ଜନ ବ୍ୟକ୍ତି, ଏହାଙ୍କ ବିଷୟରେ ଆପଣ କ'ଣ ଚିନ୍ତା କରନ୍ତି? ମହାଶୟ, ଆପଣ ପାର୍ଶ୍ୱରେ କାର୍ଡ ଖଣ୍ଡିଏ ପାଇଛନ୍ତି କି? ଆପଣ ପାଇନାହାନ୍ତି ନା? ଆପଣ ମଧ୍ୟ ସୁସ୍ଥ ହୋଇଯିବାକୁ ଚାହାନ୍ତି ନା? ପୂର୍ବେ ଆପଣ ଯେ ପ୍ରକାର ଭୋଜନ କରି ପାରୁଥିଲେ ଠିକ ସେହିପରି ଭାବେ ଭୋଜନ ପାନ କରିବାକୁ ଆପଣ ଚାହିଁବେ ନାହିଁ କି? ପେଟର ଯନ୍ତ୍ରଣା ଯେ ଭଲ ହୋଇଯାଏ ସେପରି ଚାହିଁବେ ନାହିଁ କି? ଯୀଶୁ ଯେ ଆପଣଙ୍କୁ ସୁସ୍ଥ କରି ଦିଅନ୍ତି ଆପଣ ଏପରି ବିଶ୍ୱାସ କରନ୍ତି କି? ଯୀଶୁ ଖ୍ରୀଷ୍ଟ ଯେ ଆପଣଙ୍କୁ ସୁସ୍ଥ କରିଦେଲେ ଆପଣ ଯଦି ଏପରି ବିଶ୍ୱାସ କରନ୍ତି ତେବେ ଠିଆ ହୋଇ ପଡନ୍ତୁ। ଆପଣ ପେଟ ଘାର ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ, ଆପଣ ସେ ପ୍ରକାରେ ଆକ୍ରାନ୍ତ ନଥିଲେ କି? ଏହା ଏକ ବିବ୍ରତ ଜନିତ ଅବସ୍ଥା ଯୋଗୁଁ ହିଁ ଆକ୍ରାନ୍ତ କରିଥିଲା। ଏହା ତ ଆପଣଙ୍କ ବିବ୍ରତ ଜନିତ ଅବସ୍ଥା ଥିଲା। ଆପଣ ତ ଦୀର୍ଘ ଦିନ ଧରି ବିବ୍ରତ ଜନିତ ଅବସ୍ଥାରେ ଶିକାର ହୋଇଥିଲେ, ମୁଖ୍ୟତଃ ଏସିଡ୍ ପୁଣି ଅନ୍ୟାନ୍ୟ ସମସ୍ୟା ଗୁଡିକରେ, କିମ୍ବା ମୁଁ ଏପରି ଅର୍ଥ କରେ ଯେ ଏସିଡ୍କୁ ସୃଷ୍ଟି କରିଥାଏ, ପୁଣି ସ୍ନାୟୁ ଜନିତ ଦୁର୍ବଳତାକୁ ପ୍ରସ୍ତୁତ କରେ, ଯେତେବେଳେ କି ଆପଣ ଭୋଜନ ଗ୍ରହଣ କରିଥାନ୍ତି ନିଜର ମୁଖରେ ତାହାକୁ ପ୍ରବେଶ କରନ୍ତି ସେତେବେଳେ ତାହା ହୋଇଥାଏ। ତାହା ନିରାକରଣ ସତ୍ୟ କଥା ଅଟେ। ଆଜ୍ଞା ହଁ, ଏହା ପେପ୍ଟିକ ଅଲସର୍ର ବ୍ୟାଧି ଅଟେ। ଏହା ଆପଣଙ୍କ ତଳି ପେଟରେ ରହିଥିଲା ଭୋଜନ କଲା ଉତ୍ତରେ ଏହା ଜଳନ ସୃଷ୍ଟି କରିଥାଏ, ମୁଖ୍ୟତଃ ଛେକା ପାଉଁରୁଟି ଉପରେ ମଖନର ଲେପ ଦେଇ ତାକୁ ଖାଇଲା ଉତ୍ତରେ ତାହା ଜଳନ ଉତ୍ପନ୍ନ କରିଥାଏ। ତାହା ସତ୍ୟ କଥା ଅଟେ ନା? ମୁଁ ଆପଣଙ୍କ ବିଚାରଧାରା ମଧ୍ୟରୁ ଏହାକୁ ପଢୁ ନାହିଁ, କିନ୍ତୁ ପବିତ୍ର ଆତ୍ମା ଅପରିବର୍ତ୍ତନୀୟ ଅଟନ୍ତି। ଆପଣ ବର୍ତ୍ତମାନ ସୁସ୍ଥ ହୋଇସାରିଛନ୍ତି, ଆରୋଗ୍ୟ ହୋଇ ଘରକୁ ଯାଆନ୍ତୁ। ପଛରେ ବସିଥାଇ ଏହି ଆଡ଼କୁ କିହେତୁ ଚାହିଁ ରହନ୍ତି? ସେଠାରେ ଆପଣମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ପ୍ରାର୍ଥନା କାର୍ଡ ନାହିଁ, ତେବେ ବି ନିଜ ହାତ ଉପରକୁ ଉଠାନ୍ତୁ। କେତେକଙ୍କ ନିକଟରେ ଖଣ୍ଡିଏ ହେଲେ ପ୍ରାର୍ଥନା କାର୍ଡ ନାହିଁ, ଉତ୍ତମ କଥା, କେବଳ ଭକ୍ତିଭାବ ବହି ରହନ୍ତୁ। ଆପଣଙ୍କ ସର୍ବାତ୍ମକ ସହିତ କେବଳ ବିଶ୍ୱାସ କରନ୍ତୁ। ବାଲକୋନିରେ ଉପସ୍ଥିତ ଥିବା ସଜ୍ଜନଗଣଙ୍କ ସମ୍ବନ୍ଧରେ କ'ଣ? ଈଶ୍ୱରଙ୍କ ଠାରେ କେବଳ ବିଶ୍ୱାସ କରି ରହନ୍ତୁ। ମୁଁ ଏହାକୁ ନିଜର କ୍ଷମତା ମଧ୍ୟରେ ସୀମିତ ରଖି କିଛି କରିପାରେ ନାହିଁ, ଏହା ତ ତାଙ୍କର ସର୍ବଭୌମ୍ୟ ଅନୁଗ୍ରହର କାରଣ ଅଟେ। ଆପଣ ବିଶ୍ୱାସ କରନ୍ତି କି? ସେ ମୋତେ ଯେ ପ୍ରକାର ଦେଖାନ୍ତି ତଦନୁସାରେ ମୁଁ କେବଳ କହିପାରେ ଯେପରି ତୁମର ବିଶ୍ୱାସ ବଢେ। ଆପଣଙ୍କର ବିଶ୍ୱାସକୁ ଉତ୍ତେଜିତ କରିବା ପାଇଁ ମୁଁ ଏହାକୁ କେବଳ କହିଥାଏ। ତତ୍ପରେ ସେ ଯେ ମୋତେ କେଉଁ ମାର୍ଗରେ ପରିଚାଳିତ କରିବେ ତାକୁ ଲକ୍ଷ୍ୟ କରିବାକୁ ମୁଁ ଚାହେଁ। ଆପଣ ଏହାକୁ ହୃଦୟଙ୍ଗମ କରନ୍ତି କି? ଏହି ଜଣକ ଆପଣଙ୍କ ଭାଇ ନୁହନ୍ତି କି? ଆପଣ ତାଙ୍କରି ଉପସ୍ଥିତିରେ ଠିଆ ହୋଇଛନ୍ତି। ଏହାକୁ କରୁଥିବା ବ୍ୟକ୍ତି ଜଣକ ମୁଁ ନୁହେଁ, ଏହା ତ ଆପଣଙ୍କର ବିଶ୍ୱାସ ଅଟେ, ଯାହାକି ଏହାକୁ ସଞ୍ଚାଳନା ଦେଉଅଛି। ମୁଁ ଏହାକୁ ସଞ୍ଚାଳନା ଆଦୌ ଦେଇ ନ ପାରେ। ଏହା ତ ଆପଣଙ୍କର ବିଶ୍ୱାସ ଅଟେ ଯିଏକି ଏହାକୁ କାର୍ଯ୍ୟକାରୀ କରୁଅଛି। ଏହାକୁ ସଞ୍ଚାଳିତ କରିବା ପାଇଁ ମୋ ପାଖରେ କୌଣସି ପନ୍ଥା ନାହିଁ। କେବଳ ମିନିଟଙ୍କ ପାଇଁ ରହନ୍ତୁ, ସେହି କୋଣରେ ରହନ୍ତୁ। ସେଠାରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ବସିଥିବାରୁ ମୁଁ ଦେଖେ ପ୍ରାୟ ବୃଦ୍ଧ ଲୋକ ପରି ଦେଖାଯାନ୍ତି, ହଳେ ଚଷମା ପିନ୍ଧିଛନ୍ତି। ମହାଶୟ, ଆପଣ ଖଣ୍ଡେ ପ୍ରାର୍ଥନା କାର୍ଡକୁ ପାଇଛନ୍ତି କି? ଠିଆ ହୋଇ ପଡନ୍ତୁ, ମିନିଟଙ୍କ ପାଇଁ ଠିଆ ହୋଇ ପଡନ୍ତୁ। ମୁଁ ଯେ ପରମେଶ୍ୱରଙ୍କ ଜଣେ ଦାସ, ସେ କଥା ଆପଣ ବିଶ୍ୱାସ କରନ୍ତି କି? ନିଜର ସର୍ବାନ୍ତଙ୍କ ସହିତ ବିଶ୍ୱାସ କରନ୍ତି କି? ଆପଣ କୌଣସି ଜଣେ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଆପଣ ସେପରି ଧରଣ ଚିନ୍ତାକୁ କରନ୍ତି ନାହିଁ କି? ତାହା ଯଦି ସତ୍ୟ କଥା, ତେବେ ନିଜ ହାତ ଉପରକୁ ଉଠାନ୍ତୁ। ଏହା ମୋହର ଉଦ୍ଦେଶ୍ୟର ନିମିତ୍ତ ସେପରି କିଛି କଥା ନୁହେଁ, ନିଜର ଭାଇ ପାଇଁ ଅଟେ। ବର୍ତ୍ତମାନ ଆପଣ ଖଣ୍ଡିଏ ପ୍ରାର୍ଥନା କାର୍ଡକୁ ହାସଲ କରିନାହାନ୍ତି, ଧାଡି ମଧ୍ୟରେ ଠିଆ ହୋଇ ଆସିବା ପାଇଁ ଆପଣଙ୍କ ପାଇଁ ସେପରି ଧରଣ କିଛିଟା ବ୍ୟବସ୍ଥା ଆଉ ଉପାୟ ଆଦୌ ନାହିଁ, କାରଣ ଆପଣ ପ୍ରାର୍ଥନା କାର୍ଡ ଖଣ୍ଡିଏ ପାଇନାହାନ୍ତି। ଆଉ ଆପଣମାନଙ୍କ ମଧ୍ୟରୁ ଯେ କେହି ବ୍ୟକ୍ତି ଯେମାନେ କି ପ୍ରାର୍ଥନାର କାର୍ଡ ଗୁଡିକୁ ପାଇଛନ୍ତି, ଆଦୌ ନୁହେଁ, କଦାପି ନୁହେଁ, ନିଜର ସ୍ଥାନରୁ ଆଦୌ ଉଠନ୍ତୁ ନାହିଁ, ବୁଝନ୍ତୁ, କାରଣ ଧାଡି ମଧ୍ୟକୁ ଆସିବା ପାଇଁ ଆପଣମାନେ ସୁଯୋଗ ପାଇପାରିବେ। ତଥାପି ଆଲୋକର ସେହି ବିମ୍ବଙ୍କୁ ତାଙ୍କରି ଉପରେ ଲଟକି ରହିଥିବାର ମୁଁ ଦେଖେ। ଏହା ଅଦ୍ୟାବଧି ଏକ ଦର୍ଶନର ଆକାରରେ କଦାପି ପରିଲକ୍ଷିତ ହୋଇନାହିଁ। ହେ ଭାଇ, ମୁଁ ଆପଣଙ୍କୁ କଦାପି ସୁସ୍ଥ କରିପାରେ ନାହିଁ, ମୁଁ ଆଦୌ କରିପାରେ ନାହିଁ, କେବଳ ପରମେଶ୍ୱର ହିଁ ତାହାକୁ କରିପାରନ୍ତି। ତଥାପି ଆପଣ ବିଶ୍ୱାସର ଅଧିକାରୀ ହୋଇଅଛନ୍ତି, ଆପଣ ବିଶ୍ୱାସ କରୁଅଛନ୍ତି। ପୁଣି ସେପରି ସ୍ଥଳେ କିଛିଟା ବିଷୟ ରହିଅଛି, କୌଣସି ପ୍ରକାରେ ଏକ ପନ୍ଥର ଉତ୍ପନ୍ନର କାରଣ ହୋଇଅଛି। ଏହି ବ୍ୟକ୍ତିଙ୍କ ଠାରେ ଯେ କି ପ୍ରକାର ଧରଣର ଯନ୍ତ୍ରଣା ରହିଅଛି ସେ କଥାକୁ ସର୍ବଶକ୍ତିମାନ ପରମେଶ୍ୱର ଯଦି କହିଦେବେ, ତେବେ ଆପଣମାନଙ୍କ ମଧ୍ୟରୁ ଅବଶିଷ୍ଟ ସଜ୍ଜନଗଣ ନିଜ ନିଜ ଆରୋଗ୍ୟତାକୁ ସ୍ୱୀକାର କରିବେ କି? ସେଠାରେ ଜଣେକ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯିଏକି ମୋ ଠାରୁ 15 ଗଜ ଦୂରତାରେ ରହି ସମ୍ପୂର୍ଣ୍ଣ ରୂପେ ଠିଆ ହୋଇଅଛନ୍ତି। ମୋର ବିଗତ ଦିନମାନଙ୍କରେ ମୁଁ ତାଙ୍କୁ ଏଥିପୂର୍ବେ ଆଦୌ ଦେଖିନାହିଁ। ଜଣେ ବ୍ୟକ୍ତି ହୋଇ ସେ ସେଠାରେ ଠିଆ ହୋଇଛନ୍ତି। ସେହି ବ୍ୟକ୍ତିଙ୍କ ଠାରେ କଣ ଯେ ବ୍ୟାଧି ରହିଛି ସେ କଥାକୁ ସମର୍ଥୀ ପରମେଶ୍ୱର ଯଦି ପ୍ରକଟ କରିଦେବେ, ତେବେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିହାତି ପକ୍ଷେ ଏଠାକୁ ସୁସ୍ଥ ସବଳ ହୋଇ ଆସିବାକୁ ହିଁ ଅଛି। ପରମେଶ୍ୱର ଅଧିକ ଆଉ କଣ କରିପାରନ୍ତି? ତାହା ସତ୍ୟଗତ ଅଟେ ନା ମହାଶୟ? ସେପରି କୌଣସି ବ୍ୟାଧିର ବିଷୟ ଆପଣଙ୍କ ମଧ୍ୟରେ ଆଦୌ ନାହିଁ। ଆପଣ କେତେକାଂଶରେ ଦୁର୍ବଳ ଅଟନ୍ତି, ରାତ୍ରିକାଳରେ ଅଳ୍ପ ସମୟ ପାଇଁ ଜାଗି ଉଠୁଛନ୍ତି, ଭୂମିରେ ଲମ୍ବ ହୋଇ ଶୋଇପଡୁଛନ୍ତି, ସେପରି କିଛି ଯନ୍ତ୍ରଣା ରହିଛି। ମାତ୍ର ତାହା ତ ଆପଣଙ୍କ ସମସ୍ୟା ଆଦୌ ନୁହେଁ। ମାତ୍ର ଆପଣଙ୍କର ସମସ୍ୟାଟି ତ ଆପଣଙ୍କର ପୁଅଟିର ସମ୍ବନ୍ଧରେ ରହିଛି। ପୁଣି ଆପଣଙ୍କ ପୁଅଟି ତ ରାଜ୍ୟର ସେ ପ୍ରକାର ଧରଣର ଏକ ସଂଗଠନ ମଧ୍ୟରେ ରହିଅଛି, ପୁଣି ତାହାର ବ୍ୟକ୍ତିତ୍ୱ ଦୋହରା ପରିଚୟ ମଧ୍ୟରେ ରହିଅଛି। ତାହା ସତ୍ୟକଥା ଅଟେ ନା? ତାହା ଯଦି ସତ୍ୟକଥା ଅଟେ, ତେବେ ନିଜ ହାତକୁ ହଲାନ୍ତୁ। ତାହା ପ୍ରକୃତରେ ସତ୍ୟକଥା ଅଟେ। ପ୍ରଭୁ ଯୀଶୁ ଯେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ପୁଣି ଏହି ସ୍ଥଳରେ ଠିଆ ହୋଇଛନ୍ତି, ଏହାକୁ କେତେଜଣ ବ୍ୟକ୍ତି ବିଶ୍ୱାସ କରନ୍ତି? ଆସନ୍ତୁ ସମସ୍ତେ ଠିଆ ହୋଇପଡିବା, ପୁଣି ତାଙ୍କ ନିକଟରେ ପ୍ରଶଂସାର ନୈବେଦ୍ୟକୁ ଅର୍ପଣ କରିବା, ଆଉ ଆପଣମାନଙ୍କ ଆରୋଗ୍ୟତାକୁ ଗ୍ରହଣ କରିବା। ସର୍ବଶକ୍ତିମାନ ଈଶ୍ୱର, ଜୀବନର ସ୍ରଷ୍ଟା, ସମସ୍ତ ଉତ୍ତମ ବରଦାନ ଦାତା, ଆପଣ ଏହିଠାରେ ଉପସ୍ଥିତ ଅଛନ୍ତି। ସମାନ ଧରଣର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ପୁଣି ସୈତାନ, ତୁ ଦୀର୍ଘଦିନ ଧରି ଏହି ଲୋକମାନଙ୍କୁ ଭଣ୍ଡାଇ ଆସିଅଛୁ, ସେମାନଙ୍କ ମଧ୍ୟରୁ ବାହାରି ଚାଲିଆସ। ମୁଁ ସେହି ଜୀବିତ ଈଶ୍ୱର ନାମରେ ତୋତେ ଆଦେଶ କରୁଅଛି ଯିଏକି ଅଗ୍ନିସ୍ତମ୍ଭ ରୂପରେ ଏଠାରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି। ଏହି ଲୋକମାନଙ୍କୁ ଛାଡିଦେ, ପୁଣି ସମାନ ମଧ୍ୟରୁ ବାହାରି ଆସ। ଆଉ ଯୀଶୁ ଖ୍ରୀଷ୍ଟ ନାମରେ ତୁ ସେମାନଙ୍କୁ ଛାଡିଦେ, ମୁକ୍ତ କର। ଆପଣ ମଧ୍ୟରୁ ପ୍ରତ୍ୟେକ ଜଣ ନିଜ ନିଜ ହାତ ଉପରେ ଉଠାନ୍ତୁ, ପୁଣି ପରମେଶ୍ୱରଙ୍କୁ ପ୍ରଶଂସା ନୈବେଦ୍ୟ ଅର୍ପଣ କରନ୍ତୁ। ତତ୍ପରେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ନିଜ ନିଜ ସୁସ୍ଥତାକୁ ଗ୍ରହଣ କରନ୍ତୁ।